ଆମ୍ଭମାନଙ୍କର ଶ୍ରଦ୍ଧେୟ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଆଜି ରାତ୍ରି କାଳରେ ଏହି ଆରାଧନାଳୟକୁ ପୁନଃ ଫେରି ଆସିବା କାରଣରୁ ଆମମାନେ ଅତି ଆନନ୍ଦିତ ଅଟୁ। କିଛିଟା ଗରମ ଅନୁଭୂତ ହେଉଅଛି, ତେଣୁ ଯେତେ ଶୀଘ୍ର ଶୀଘ୍ର ହୋଇପାରେ ଆମମାନେ ସେପରି ଚଞ୍ଚଳତା ସହିତ ଆରମ୍ଭ କରିବାକୁ ଚେଷ୍ଟା କରିବୁ। ସୁସମାଚାର ମଧ୍ୟକୁ ସିଧାସଳଖ ଅବତୀର୍ଣ୍ଣ କରିବୁ। ସର୍ବପ୍ରଥମେ କେତେକ ବିଶେଷ ଧରଣର ସୂଚନାଗୁଡ଼ିକୁ କେବଳ ପ୍ରଦାନ କରିବୁ, ପୁଣି ଏକ ବିଶେଷ ପ୍ରକାର ପ୍ରାର୍ଥନା ରୂପୀ ଅନୁରୋଧ ସହିତ ତାହାକୁ ଉପସ୍ଥାପନ କରିବୁ। ସେଠାରେ ରଖାଯାଇଥିବା ଆପଣଙ୍କର ପତ୍ରଟିକୁ ମୁଁ ପାଇଅଛି, ଯାହା ଦତ୍ତ ହୋଇଥିଲା। ପୁଣି ସେପରି ଜଣେ ଭଉଣୀଙ୍କ ନିମନ୍ତେ ଲେଖାଯାଇଥିଲା, ଯିଏକି ଆପଣଙ୍କର ମସ୍ତିଷ୍କ ମଧ୍ୟରେ ଟ୍ୟୁମର ବାଧିର ଯନ୍ତ୍ରଣା ରହିଅଛି ବୋଲି ବିଚାର କରନ୍ତି। ପୁଣି ଲୁଇସଭିଲ୍ ସହରରେ ମଧ୍ୟ ଯେପରି ବ୍ୟାଧିଗ୍ରସ୍ତ ଅନ୍ୟ ଜଣେ ନାରୀ ଥିଲେ। ପୁଣି ଜଣେ ଏକ ସେବକ ଭ୍ରାତାଙ୍କର ଉଦ୍ଦେଶ୍ୟରେ ତାଙ୍କର ପୂଜ୍ୟ ପିତା ହୃଦ୍ରୋଗର ବ୍ୟାଧିରେ ଆକ୍ରାନ୍ତ ହୋଇଥିଲେ। ପୁଣି ସମ୍ପୂର୍ଣ୍ଣ ବିଶ୍ୱଭରରେ ଆଜି ଅନେକ ପୀଡ଼ିତଗଣ ମଧ୍ୟ ବିଭିନ୍ନ ପ୍ରକାର ବ୍ୟାଧିରେ ଗ୍ରସ୍ତ ଅଟନ୍ତି। ଅନେକ ଗୁଡ଼ିଏ ଅନୁରୋଧ ଗୁଡ଼ିକ ହସ୍ତଗତ ହୋଇଅଛି। ପୁଣି ଈଶ୍ୱର ଯେପରି ସମାପତି ସଦୟ ହେବେ, ସେ ହେତୁ ଆମମାନେ ସର୍ବାନ୍ତକରଣ ସହିତ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ସାଧାରଣତଃ ମୋ ସେବା କାର୍ଯ୍ୟର 95% ଉଦ୍ଦେଶ୍ୟଟି ସର୍ବଦା ତାହା ହିଁ ଅଟେ। ଆପଣମାନେ ଧ୍ୟାନ ଦିଅନ୍ତୁ, ତାହା ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାର ବିଷୟଟି ହିଁ ଅଟେ। ମୁଁ ତ କେବଳ କିଛିକାଂଶ ତାହାକୁ ପାଇଅଛି, ଏହାର ଦୂରଦର୍ଶିତାକୁ ସ୍ୱଳ୍ପକେ ବୁଝିଅଛି। ମୁଁ ଅଦ୍ୟାବଧି ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିଥାଏ, ଏହାକୁ ଏତେବେଳେ ମଧ୍ୟ ମନେ ରଖିଥାନ୍ତୁ, ତାହା ତ ଏହା ସହିତ ଯଥୋଚିତ ରୂପେ ଅଗ୍ରସର କରିଥାଏ। ତଥାପି ଓହୋ, ମୁଁ ମଣ୍ଡଳୀକୁ ଯଦି ତାର ନିଶ୍ଚିତ ସ୍ଥାନରେ ଅବସ୍ଥାପିତ କରାଇପାରନ୍ତି ଏବଂ ଏହାକୁ ଯଥାସାଧ୍ୟ ନିୟନ୍ତ୍ରିତ କରିପାରନ୍ତି, ଯେପରିକି ତଦ୍ୱାରା ଆମମାନେ ସେବା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରୁ, ଆପଣମାନେ ଏହାକୁ ଧ୍ୟାନରେ ରଖିଥାନ୍ତୁ। ଆମ୍ଭମାନଙ୍କୁ ବ୍ୟବସ୍ଥାପିତ କରିବାକୁ ହିଁ ଅଛି। ସବୁକିଛି ଯୋଜନା ଗୁଡ଼ିକୁ ସୁନିୟୋଜିତ ରୂପେ ଏକତ୍ରିତ କରି ରଖିବାକୁ ହିଁ ଅଛି। ବିଗତ କିଛି ମାସ ପୂର୍ବେ କୌଣସି ବିଶେଷ ବିଷୟ ମୋ ହୃଦୟକୁ ସ୍ପର୍ଶ କରିଥିଲା, ତାହା ତ ଏପରି ଏକ ବ୍ୟକ୍ତିଙ୍କ ନିମନ୍ତେ ଥିଲା ଯିଏକି ଜଣେ ଅତି ବୃଦ୍ଧ ପୁଣି ପ୍ରବୀଣ ବ୍ୟକ୍ତି ଥିଲେ, ଯାହାଙ୍କର ଗୋଟିଏ ବାହୁ ଶୁଖି ଯାଇଥିଲା, ପୁଣି ତାହାଙ୍କର ଗୋଟିଏ ଗୋଡ଼ ମଧ୍ୟ ଶୁଖି ଯାଇଥିଲା। ମୋତେ ଶ୍ରବଣ କରିବା ନିମନ୍ତେ ଏ ସ୍ଥାନର ଚତୁଃପାର୍ଶ୍ୱସ୍ଥ କୌଣସି ସ୍ଥାନରେ ସେତେବେଳେ ଉପସ୍ଥିତ ନାହାନ୍ତି, ତଥାପି ରାଜପୁତ୍ର ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ଅଟନ୍ତି, ଯିଏକି ରୟ ରବର୍ସନ ନାମରେ ଜଣାଶୁଣା ଅଟନ୍ତି। ପୁଣି ଏହି ଆରାଧନାଳୟର ପ୍ରବନ୍ଧକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ପୁଣି ଅତି ଚରିତ୍ରବାନ ଖ୍ରୀଷ୍ଟିଆନ ଭଦ୍ର ବ୍ୟକ୍ତି ଅଟନ୍ତି। ସେଦିନ ଠିକ ଏହି ସ୍ଥାନରେ ବସିଥିଲେ ଆଉ ମୋତେ କହିଥିଲେ, ଭାଇ ବ୍ରହ୍ମାମ ରାଷ୍ଟ୍ରପତିଙ୍କୁ ପାସୋରି ପକାନ୍ତୁ ନାହିଁ। ପୁଣି କହିଥିଲେ ଯେତେବେଳେ ପାଦ ବଢ଼ାଇଥିଲେ ତାହା ମୋତେ ଖୁବ୍ ଦୁଃଖିତ କରି ପକାଇଥିଲା। ଦୂରଦର୍ଶନ ଯନ୍ତ୍ରର ଏକ ପ୍ରଶାସନରେ ସେପରି ଦେଖିଥିଲି, ତାଙ୍କୁ ଉଡ଼ାଜାହାଜ ମଧ୍ୟରୁ ବାହାରି ଆସୁଥିବା ଦେଖିଥିଲି, ତାଙ୍କ ଗାଲ ଦେଇ ଲୋତକଧାରା ଖସି ପଡୁଥିଲା, ପୁଣି ତାଙ୍କର ମୁହଁ ଏକତରଫା ହୋଇ ଥରଥର ହୋଇ କମ୍ପୁଥିଲା। ଆପଣମାନେ ତ ଜାଣନ୍ତି ଯେ ସେ ଯୁଦ୍ଧରେ ସେ ଏବଂ ରୟ ପୁଣି ଅନ୍ୟମାନଙ୍କ ସହିତ ସେହି ରଣଭୂମିରେ ଉପସ୍ଥିତ ଥିଲେ। ରାଜନୀତି କ୍ଷେତ୍ରରେ ସେମାନେ ଯେ ପରସ୍ପର ସହିତ ଭିନ୍ନ ମତ ପୋଷଣ କରିରହିଅଛନ୍ତି ସେଥିରେ କିଛି ଯାଏ ଆସେ ନାହିଁ, ତଥାପି ସେ ରାଷ୍ଟ୍ରପତି ଅଟନ୍ତି। ଆଜ୍ଞା ହଁ, ସେପରି ହିଁ ଅଟନ୍ତି। ମୋ ନିମନ୍ତେ ମୁଁ ନା ତ ଜଣେ ପ୍ରଜାତନ୍ତ୍ରବାଦୀ ଅଟେ, ନଥିବା ଜଣେ ଗଣତନ୍ତ୍ରବାଦୀ ଅଟେ, ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ। ତଥାପି ମୁଁ ଆପଣମାନଙ୍କୁ କହି ରଖେ, ରାଷ୍ଟ୍ରପତି ଡୁଆର୍ଟ ଆଇଜନ୍ ହାୱାରଙ୍କ ପ୍ରତି ମୋ ମଧ୍ୟରେ ଏକ ପ୍ରକାର ଶ୍ରଦ୍ଧା ଅବଶ୍ୟ ରହିଅଛି, ନିଶ୍ଚିତ ରୂପେ ରହିଅଛି। ସେ ନିଶ୍ଚିତ ରୂପେ ଜଣେ ମହାନ ବ୍ୟକ୍ତି ହୋଇଅଛନ୍ତି, ମୋହର ବିଚାରଧାରା ଅନୁସାରେ ସେ ସେପରି ହୋଇଅଛନ୍ତି। ଆଉ ସେ ଯଦି ପୁନର୍ବାର ଗଢ଼ନ୍ତି, ପୁଣି ମୁଁ ଯଦି ମତଦାନ କରୁଥାଏ, ମୁଁ ତାଙ୍କ ନିମନ୍ତେ ପୁନର୍ବାର ମତଦାନ କରିବି, ତାହା ହିଁ ସତ୍ୟ କଥା ଅଟେ। ସେ ଯଦି 100 ବର୍ଷ ବୟସ୍କ ହୋଇଯାଆନ୍ତି, ମୁଁ ସେଥିପାଇଁ ଭୃକ୍ଷେପ କରେ ନାହିଁ, ଏହା ସତ୍ତ୍ୱେ ମୁଁ ତାଙ୍କ ପାଇଁ ମତଦାନ କରୁଥିବି, କାରଣ ମୁଁ ତାଙ୍କୁ ପସନ୍ଦ କରେ। ପୁଣି ଆଜି ରାତ୍ରି କାଳରେ ଆସନ୍ତୁ ତାଙ୍କୁ ପ୍ରାର୍ଥନାରେ ସ୍ମରଣ କରିବା। ଜେଟି ମହାଶୟ, ମୁଁ ସେହି ଉତ୍ସାହପୂର୍ଣ୍ଣ ସଭାଟିକୁ ନିଶ୍ଚିତ ରୂପେ ପସନ୍ଦ କରିଥିଲି। ଆପଣମାନେ ସମସ୍ତେ, ଆପଣ ପୁଣି ଭାଇ ୱାର୍ଲଡ ପୁଣି ଅନ୍ୟମାନେ ଏହି ସପ୍ତାହରେ ତାହାକୁ ଆୟୋଜନ କରିଥିଲେ। ଯଦି ବାହାର ପାଖରୁ ଆସି ମୁଁ ତନ୍ମଧ୍ୟରେ ପ୍ରବେଶ କରିଥାନ୍ତି, ଏବେ ମଧ୍ୟ ଆପଣମାନଙ୍କ ମଧ୍ୟରୁ ପ୍ରାୟ ପ୍ରତ୍ୟେକ ଯେପରି କହିଥାନ୍ତେ, ଭାଇ ବ୍ରହ୍ମାମ ଉତ୍ତମ କଥା, ଆପଣ ତ ଅମୁକ ଅମୁକ ବ୍ୟକ୍ତିଙ୍କୁ ଚିହ୍ନନ୍ତି, ତଥାପି ବାହାରେ ଠିଆ ହୋଇପଡ଼ି ଆପଣମାନଙ୍କଠାରୁ ଶୁଣିବାର ବିଷୟଟି ହିଁ ଉତ୍ତମ ଥିଲା। ଆପଣ ସେପରି ବିଚାର କରନ୍ତି ନାହିଁ କି? ଉତ୍ତମ କଥା ପୁଣି ଚିତ୍ତାକର୍ଷକ ବିଷୟ ଅଟେ। ଯେପରି କେତେକ ମଣ୍ଡଳୀଗଣଙ୍କ ନିମନ୍ତେ ଅତି ଉତ୍ତମ କଥା ପୁଣି ଚିତ୍ତାକର୍ଷକ ବିଷୟ ଅଟେ। କେତେକ ମଣ୍ଡଳୀ ଗୁଡିକ ନିମନ୍ତେ ମୋ ନିକଟରେ କେତେକ ପ୍ରସ୍ତାବ ରହିଅଛି। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯଦି ଏଗୁଡ଼ିକୁ ଜାଣିବାକୁ ଇଚ୍ଛା କରନ୍ତି, ଆପଣମାନେ ଯଦି ପ୍ରକୃତରେ ପାଳକ ପଦର କାର୍ଯ୍ୟଟିକୁ କରିବାକୁ ଚାହୁଁଥାନ୍ତି, ତେବେ ଯଦି ଆପଣମାନେ ନିଜର ପ୍ରଶିକ୍ଷଣ ପ୍ରକୃତରେ ଲାଭ କରିଥାନ୍ତି, ତେବେ ତାହା ଶୁଣିବାକୁ ପସନ୍ଦ କରିବେ। ପୁଣି ଯାହା ବିଷୟରେ ମୁଁ ବିଶ୍ୱାସ କରେ କି ଯେ ଆପଣ ତାହା ଲାଭ କରିଛନ୍ତି, ପୁଣି ସକଳ ପ୍ରକାରର ବିଷୟଗୁଡ଼ିକୁ ସ୍ଥିରତା ପ୍ରଦାନ କରିଅଛନ୍ତି। ଆମମାନେ ଜଣଙ୍କୁ ୱାର୍ଗନରେ, ଅନ୍ୟ ଜଣଙ୍କୁ ୱାଶିଂଟନରେ, ଅନ୍ୟ ଜଣଙ୍କୁ କାଲିଫର୍ଣ୍ଣିଆରେ ଏବଂ ଜର୍ଜିଆରେ ପୁଣି ବିଭିନ୍ନ ସ୍ଥାନମାନଙ୍କରେ ଅବସ୍ଥାପିତ କରିଅଛୁ। ପୁଣି ଆପଣମାନେ ଯଦି କୌଣସି ମଣ୍ଡଳୀର ସଦସ୍ୟତା ପତ୍ରକୁ ଗ୍ରହଣ କରିବାକୁ କିମ୍ବା ସେପରି ଧରଣର ଅନ୍ୟ କୌଣସି ବିଷୟ କରିବାକୁ ଇଚ୍ଛା କରନ୍ତି, ତେବେ ଆରମ୍ଭ କରିବା ନିମନ୍ତେ ପୁଣି ଏହି ସ୍ଥାନରେ ତାହାକୁ ଆରମ୍ଭ କରିବା ନିମନ୍ତେ ଏହା ହିଁ ଉପଯୁକ୍ତ କ୍ଷେତ୍ର ଅଟେ। ଆଉ ପ୍ରତ୍ୟେକ ସ୍ଥାନରେ ଆତ୍ମାଗୁଡ଼ିକ ଆର୍ତ୍ତନାଦ କରୁଅଛନ୍ତି, ଏପରିକି ଭାରତୀୟମାନଙ୍କ ଅଞ୍ଚଳରେ ପୁଣି ଯେକୌଣସି ସ୍ଥାନକୁ ଆପଣ ଯିବାକୁ ଇଚ୍ଛା କରନ୍ତି ନା କାହିଁକି, ପ୍ରତ୍ୟେକ ସ୍ଥାନରୁ ଆତ୍ମାଗୁଡ଼ିକର ଆର୍ତ୍ତନାଦ ସ୍ୱର ଗୁଞ୍ଜନ କରି ଉଠୁଅଛି। ଆସନ୍ତୁ ଆମେ ବୁଝିବାକୁ ଚେଷ୍ଟା କରିବା। ହେ ପୁତ୍ରଗଣ, ଆପଣମାନେ ସୁସ୍ଥିରତା ଲାଭ କରିସାରିଅଛନ୍ତି ଏପରି ମୁଁ ବିଶ୍ୱାସ କରିଥାଏ, ତାହା ହିଁ ସତ୍ୟ କଥା ଅଟେ। ପୁଣି ସେମାନଙ୍କୁ ସେପରି କରୁଥିବାର ଦେଖି ମୁଁ ଅତି ଆନନ୍ଦିତ ଅଟେ। ସେଠାରେ ଭାଇ ରଡଲ ପଥ ମଧ୍ୟରେ ଅଛନ୍ତି, କିଛି ଦିନ ନିମନ୍ତେ ଆପଣଙ୍କ ସହଭାଗିତା ପାଇଁ ଉପାସନାଟିଏ ଆୟୋଜନ କରିବାକୁ ଯାତ୍ରା କରୁଅଛନ୍ତି। ଭାଇ ରଡଲ ସେପରି କରୁଅଛନ୍ତି, ଏକ ଉଦ୍ଦୀପନା ସଭାର ଆୟୋଜନ କରିବାକୁ ଯାଉଅଛନ୍ତି। ପୁଣି ମୁଁ ସ୍ମରଣ କରିଥାଏ, ମୁଁ ସେହି ସାଧାରଣ ବ୍ୟକ୍ତିଙ୍କୁ ପ୍ରତ୍ୟେକ ସ୍ଥାନରୁ ଜୋର ଜବରଦସ୍ତି ନେଇକରି ଯିବାକୁ ପ୍ରୟାସ କରୁଥିଲି, ପୁଣି ପ୍ରଚାର କରିବାକୁ ଆଉ ଦୃଢ଼ ସଂକଳ୍ପ ହୋଇ ରହିବା ନିମନ୍ତେ ତାଙ୍କୁ ଉତ୍ସାହିତ କରିବାକୁ ସର୍ବଦା ଚେଷ୍ଟା କରୁଥିଲି। ସେ ତ ଏପରି ଦୁର୍ବଳ ମନା ଥିଲେ ଯେ ସେ ପ୍ରାୟତଃ ଏପରି କହୁଥିଲେ, ତଥାପି ମୁଁ ତ କଥାବାର୍ତ୍ତା କରି ନପାରେ, ଆପଣମାନଙ୍କୁ ନିଶ୍ଚିତ ରୂପେ ତାଙ୍କଠାରୁ ଶୁଣିବାକୁ ହିଁ ଅଛି। ହଁ, ଆପଣମାନେ ଶୁଣିବାକୁ ଯାଉଅଛନ୍ତି, ଦେଖନ୍ତି ତ ଯେତେବେଳେ ପବିତ୍ର ଆତ୍ମା ଆପଣଙ୍କୁ ଅଧିକାର କରି ନ ନିଅନ୍ତି, ସେତେବେଳେ ପର୍ଯ୍ୟନ୍ତ ଆପଣ ଯେ କ'ଣ କରିପାରନ୍ତି ତାହାକୁ ମଧ୍ୟ ବୁଝିନଥାନ୍ତି, ତାହା ହିଁ ସତ୍ୟ କଥା ଅଟେ। ଭାଇ ଗ୍ରାହମ ସ୍ନେଲିଂ ଯିଏକି ଉଟିକାର ଅଧିବାସୀ ଅଟନ୍ତି, ପୁଣି ଭାଇ ଜୁନିୟର ଜ୍ୟାକସନ୍ ମଧ୍ୟ ସେଠା ସ୍ଥିତ ବାସିନ୍ଦା ଅଟନ୍ତି। ଆମ୍ଭେମାନେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଆମମାନଙ୍କର ଭଗ୍ନୀ ରୂପେ, ମଣ୍ଡଳୀ ରୂପେ ବିବେଚନା କରିଥାଉ। ସେମାନେ ସୁଦ୍ଧା ଆମମାନଙ୍କର ସହିତରେ ଅଛନ୍ତି, ଆମେ ସମସ୍ତେ ସମ୍ବେତ ରୂପେ ରହିଅଛୁ। ଆମମାନେ ଆପଣମାନଙ୍କ ଉପଦେଶ ଗୁଡ଼ିକରେ ଅସହମତି ପ୍ରକାଶ କରିନଥାଉ। ଆମମାନଙ୍କ ଆଶା ପୁଣି ଲକ୍ଷ୍ୟ ଏହିକି ଯେ ଆମମାନଙ୍କ ଉପଦେଶ ଗୁଡ଼ିକ ସମାନ ଅଟେ। ଆମମାନେ ସମ୍ବେତ ରୂପେ ଦୃଢ଼ ସଂକଳ୍ପ ଅଟୁ, ସବୁକିଛି ବିଷୟ ସମ୍ବେତ ରୂପେ କରିଥାଉ। ଆମମାନେ ବାସ୍ତବରେ ଏକ ମଣ୍ଡଳୀ ଅଟୁ, ସେମାନଙ୍କର ସର୍ବତ୍ର ଖେଳା ହୋଇ ରହିଅଛନ୍ତି, ଏଥିରେ ଆମମାନେ ପ୍ରକୃତରେ ନିଶ୍ଚିତ ଅଟୁ। କେତେକଙ୍କୁ ଆମମାନେ ଆଫ୍ରିକାରେ, କେତେକଙ୍କୁ ଭାରତ ବର୍ଷରେ, ପୁଣି ସମଗ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟରେ, ଏପରିକି ଏହି ଦେଶର ପ୍ରତ୍ୟେକ ସ୍ଥାନରେ ସେମାନଙ୍କୁ ଲାଭ କରିଅଛୁ। ତାହା ସେହି ସ୍ଥାନଗୁଡ଼ିକ ଅଟେ ଯେଉଁ ସ୍ଥାନରେ ଆମମାନେ ସେମାନଙ୍କର ଉପସ୍ଥିତିକୁ କାମନା କରିଥାଉ, ପୁଣି ଯୁବ ସମାଚାରକୁ ବପନ କରିବା ନିମନ୍ତେ ଇଚ୍ଛା କରିଥାଉ। ଏହି ଯୁବକ ବ୍ୟକ୍ତିଗଣଙ୍କୁ ଆସୁଥିବାର ଲକ୍ଷ୍ୟ କରିଥାଉ, ଯେପରିକି ଭାଇ ଜେଟି ପାର୍ନଲ ଏହି ସ୍ଥାନରେ ସେପରି ଜଣେ ଅଟନ୍ତି, ପୁଣି ଭାଇ ୱିଲାର୍ଡ ତଥା ସମାନ ମଧ୍ୟରୁ ଅନେକ ସେପରି ଅଟନ୍ତି। ଏହି ଯୁବକ ବ୍ୟକ୍ତିଗଣ ଯେତେବେଳେ ଆଗକୁ ବଢୁଅଛନ୍ତି, ପୁଣି ସେମାନେ ସେବା କାର୍ଯ୍ୟଟିକୁ ସମ୍ଭାଳୁଅଛନ୍ତି, ଠିକ୍ ସେତିକିବେଳେ ମୁଁ ବୃଦ୍ଧ ହେବାରେ ଲାଗିଅଛି। ଯଦି ଆସନ୍ତାକାଲି ବୋଲି ସେପରି କିଛି ସୁଯୋଗ ରହିଥାଏ, ସେମାନେ ଆସନ୍ତାକାଲି ନିମନ୍ତେ ଏହି ବ୍ୟକ୍ତିଗଣ ରୂପେ ପରିଚିତ ହେବେ। ଏହି ସୁସମାଚାର ଯେ କଦାପି ଶିଥିଳ ହେବ ନାହିଁ, ଏଥିରେ ଏକ ଭରସାକୁ ମୁଁ ପୋଷଣ କରିଥାଏ। ଏହା ସେପରି କଦାପି ହୋଇ ନ ପାରେ, ଏହାକୁ ଜୀବିତ ହୋଇ ରହିବାକୁ ହିଁ ଅଛି। ଏହାକୁ ପରିଚିତ କରାଇବା ନିମନ୍ତେ ଆମ ନିକଟରେ ଯେ ଯଥେଷ୍ଟ ପରିମାଣ ଅବସର ଅଦ୍ୟାବଧି ରହିଅଛି, ସେପରି ମୁଁ ଆଦୌ ବିଶ୍ୱାସ କରେ ନାହିଁ। ସେହି ଶିଶୁ ସନ୍ତାନଟି ଯାହା ବିଷୟରେ ସେମାନେ କହୁଥିଲେ ଯେ ସେ ପ୍ରାୟ ମରିବା ଉପରେ ଅଛି, ଏ ଭଉଣୀ ତାକୁ ତୁମେ ଦିନ ତମାମ ଉପାସନାଳୟ ମଧ୍ୟରେ ଧରି ରଖିଅଛ, ତାହା ଅତି ଉତ୍ତମ ବିଷୟ ଅଟେ। ଆମମାନେ ପ୍ରଭୁଙ୍କୁ ସେଥିପାଇଁ ପ୍ରକୃତ ଧନ୍ୟବାଦ ଦେଉ, ଯେହେତୁ ପ୍ରଭୁ ଅତି ଅନୁଗ୍ରହକାରୀ ଅଟନ୍ତି, ପୁଣି କରୁଣାରେ ଭରପୁର ଅଟନ୍ତି। ଆପଣଙ୍କୁ ଏଠାରେ ଯାହା କିଛି କୁହାଯାଇଅଛି ତାହାକୁ କେବଳ ବିଶ୍ୱାସ କରୁଥିବା ଯୋଗୁଁ ଦୃଢ଼ ଭାବରେ ଧରି ରଖିଥାନ୍ତୁ, ଦେଖନ୍ତୁ ଏହା ତ ଉତ୍ତମ କଥା ହେବ। ଏତେବେଳେ ଆପଣମାନେ ଉପଦେଶ ଗୁଡ଼ିକୁ ଉପଭୋଗ କରୁଅଛନ୍ତି କି? ଆପଣ ଶିକ୍ଷାକୁ ପସନ୍ଦ କରନ୍ତି କି? ଓହୋ, ଏହା ଯେ ଆମର ନିମନ୍ତେ ପ୍ରାଚୁର୍ଯ୍ୟତାକୁ ସୃଷ୍ଟି କରିଥାଏ ଏପରି ମୁଁ ବିଚାର କରିଥାଏ। ପ୍ରୀତମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ଏହା ଆଂଶିକ ରୂପେ ଆମମାନଙ୍କୁ ସାହାଯ୍ୟ କରିଥାଏ। ପୁଣି ଦର୍ଶନ ଗୁଡ଼ିକ ନିମନ୍ତେ ଆଉ ଅଲୌକିକ ରୂପେ ସୁସ୍ଥତା ଲାଭ ନିମନ୍ତେ ବିରାମ ପ୍ରଦାନ କରିଥାଏ। ଅବଶ୍ୟ ସେତେବେଳେ ଆଜି ରାତ୍ରି କାଳରେ ଆମମାନେ ଏହି ସେବାର ଅନ୍ତେ ଆଜି ରାତ୍ରି କାଳରେ ଆମମାନେ ପ୍ରୀତମାନଙ୍କ ନିମନ୍ତେ ପୁନଶ୍ଚ ପ୍ରାର୍ଥନା କରିବୁ। ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସମୟରେ ବାପ୍ତିସ୍ମ ଦେବା ନିମନ୍ତେ ଆମେ ସର୍ବଦା ଆଗ୍ରହ ପ୍ରକାଶ କରିଥାଉ। ବିଜୁଳି ତାଳ ଗୁଡ଼ିକୁ ଯତ୍ନ ନେଉଥିବା କାର୍ଯ୍ୟ କରୁଥିବା ସମୟରେ ମୁଁ ଯେତେବେଳେ ସର୍ବତ୍ର ଭ୍ରମଣ କରୁଥିଲି ସେ ସମୟ କଥାକୁ ଆପଣମାନ ମଧ୍ୟରୁ କେତେଜଣ ମନେ ରଖିଅଛନ୍ତି? ହଁ, ବହୁତା ବିଜୁଳି ପ୍ରବାହିତ ହେଉଥିବା ଅଞ୍ଚଳ ଗୁଡ଼ିକ ମଧ୍ୟ ଦେଇ ମୁଁ ଗମନ କରୁଥିଲି। ପୁଣି ଅରଣ୍ୟ ପଥ ମଧ୍ୟ ଦେଇ ପ୍ରାୟ 30 ମାଇଲ ପଥର ରାସ୍ତାକୁ ପ୍ରତ୍ୟହ ଅତିକ୍ରମ କରୁଥିଲି। ପୁଣି 280 ମାଇଲ କ୍ଷେତ୍ର ମଧ୍ୟରେ ବିସ୍ତାରିତ ହୋଇ ରହିଥିବା ବିଜୁଳି ଲାଇନ ଅତିକ୍ରମ କରୁଥିବା ଅଞ୍ଚଳକୁ ମୋତେ ବୁଲି ଦେଖିବାକୁ ପଡୁଥିଲା। ମୋତେ ସେହି ଅଞ୍ଚଳ ଗୁଡ଼ିକ ମଧ୍ୟରେ ଯିବାକୁ ପଡୁଥିଲା। ହସ୍ତରେ ମୋର କୁର୍ତ୍ତା ରହୁଥିଲା। ପୁଣି ଓହୋ, ମୁଁ ତ ଖୁବ୍ ଥକି ଯାଉଥିଲି। ସେହି ଜଙ୍ଗଲ ଗୁଡ଼ିକ ମଧ୍ୟ ଦେଇ ଚଲାବୁଲା କରୁଥିଲି। ପୁଣି ବରକୋଳି ଗୁଡାକୁ ତୋଳି ଖାଉଥିଲି। ପ୍ରତ୍ୟେକ ବୃଦ୍ଧ କୃଷକଙ୍କ ସହିତ କୌଣସି ଏକ ବୃକ୍ଷ ମୂଳେ ବସି ପଡୁଥିଲି। ପୁଣି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ପ୍ରସଙ୍ଗ ଉପରେ କଥାବାର୍ତ୍ତା କରୁଥିଲି। ସେ ଏପରି କହୁଥିଲେ, ଆଚ୍ଛା ତେବେ ମୁଁ ସର୍ବଦା ବାପ୍ତିତ ହେବାକୁ ଇଚ୍ଛା କରିଥିଲି। ମୁଁ କହିଥିଲି, ଠିକ ରାସ୍ତାରେ ପଦାଚାର କରିବା ଅଧିକ ବିଳମ୍ବର ସମୟ ନୁହେଁ। ପୁଣି ସେପରି କହିଥିଲେ, ଓହୋ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଗଣଙ୍କୁ ମୁଁ ସେ ସ୍ଥାନକୁ କଢ଼ାଇ ନେଉଥିଲି। ପୁଣି ସେମାନଙ୍କୁ ଯୀଶୁଖ୍ରୀଷ୍ଟ ନାମରେ ବାପ୍ତିତ କରୁଥିଲି। ସେମାନଙ୍କୁ ସେହି ମାର୍ଗଟି ପରେ ଯଥାଯଥ ରୂପେ ଗମନ କରାଇ ନେଉଥିଲି। ଅନେକ ଯାତନା ଗୁଡ଼ିକୁ ସହ୍ୟ କରି ମୁଁ ଆଗେଇ ଯାଇପାରିଥିଲି। ତାହା ହିଁ ସତ୍ୟ କଥା ଅଟେ। ପୁଣି ବହୁଧା ମୋର ପୁରାତନ ପୁଣି କାର୍ଯ୍ୟ ସମୟରେ ବ୍ୟବହାର କରୁଥିବା ପୋଷାକ ଗୁଡ଼ିକୁ ପରିଧାନ କରି ରହିଥିବା ଅବସ୍ଥାରେ ଖୁଣ୍ଟପୁରରୁ ଓହ୍ଲାଇ ଆସୁଥିଲି। ପୁଣି ଜଣଙ୍କୁ ବାପ୍ତିତ କରୁଥିଲି। ସେଠାରେ ଖୁଣ୍ଟିପୁରରେ ବସି ରହି କାର୍ଯ୍ୟ କରୁଥିଲି। ମୁଁ ତ ଜଣେ ଲାଇନମ୍ୟାନ୍ ମଧ୍ୟ ଥିଲି। ବିଦ୍ୟୁତ ଖୁମ୍ବ ଉପରେ ବସି କାର୍ଯ୍ୟ କରୁଥିଲି। କୌଣସି ଦ୍ୱିତୀୟ ବ୍ୟକ୍ତିଙ୍କ ସହିତ କାର୍ଯ୍ୟ କରୁଥିଲି। ପୁଣି ପ୍ରଭୁଙ୍କ ବିଷୟରେ ତାଙ୍କ ସହିତ କଥାବାର୍ତ୍ତା କରୁଥିଲି। ପୁଣି ସେପରି କହୁଥିଲେ, ଆଚ୍ଛା ବିଲି, କୌଣସି ଏକ ଦିନ ମୁଁ ତୁମ୍ଭ ମଣ୍ଡଳୀକୁ ଯିବି, ପୁଣି ବାପ୍ତିତ ହେବି। ମୁଁ କହୁଥିଲି, ସେଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିବା ନିମନ୍ତେ ତୁମେ କାହିଁକି ଇଚ୍ଛା କରୁଅଛ? ଆମମାନେ ଏହି ସମୟରେ ନଦୀ କୂଳରେ ଉପସ୍ଥିତ ଅଛୁ। ସେହି ସ୍ଥାନରେ ପ୍ରଚୁର ପରିମାଣରେ ଜଳ ମଧ୍ୟ ରହିଅଛି, ତାହାକୁ ଏହି ସମୟରେ ସମ୍ପୂର୍ଣ୍ଣ କରି ପକାଅ। ଏହା ହିଁ ସତ୍ୟ କଥା ଅଟେ। ଏହା ହିଁ ଉପଯୁକ୍ତ ସମୟ ଅଟେ। ଫିଲିପ କହିଥିଲେ, ଫିଲିପଙ୍କୁ କହିଥିଲେ, ଏଠାରେ ତ ଜଳ ଅଛି, ମୋର ବାପ୍ତିତ ହେବା ନିମନ୍ତେ କଣ ବାଧା ଅଛି? ବାଧାର କିଛି କାରଣ ରହି ନାହିଁ। ଆପଣ ଯଦି ପ୍ରସ୍ତୁତ ଅଟନ୍ତି, ତାହା ହିଁ ଉପଯୁକ୍ତ ସମୟ ଅଟେ। କୌଣସି ଅଗଣା ଜାତୀୟ ବୀଜକୁ ତନ୍ମଧ୍ୟରେ ବପନ କରିଦେବା ନିମନ୍ତେ ଶୟତାନକୁ ଆଦୌ ସୁଯୋଗ ଦିଅନ୍ତୁ ନାହିଁ। ଆଜି ଯେଉଁ କାର୍ଯ୍ୟଟିକୁ ଆପଣ କରିପାରନ୍ତି, ତାହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ରଖନ୍ତୁ ନାହିଁ, କାରଣ ଆସନ୍ତାକାଲିର ଦିନଟି ଆପଣଙ୍କ ଜୀବନରେ ସମ୍ଭବତଃ ପୁଣି ଆସି ନପାରେ। ଏକଦା ମୁଁ ସେପରି ଧରଣର ବିଳମ୍ବକୁ ଯେ କରିଥିଲି, ସେପରି ଏକ ଘଟଣାକୁ ମୁଁ ମନେ ପକାଇଥାଏ। ପୁଣି ତହିଁରୁ ଶିକ୍ଷା ପାଇଥିଲି, ତାହା ମୋତେ ଏକ ଉପଯୁକ୍ତ ଶିକ୍ଷା ଦେଇଥିଲା। ମୁଁ କୌଣସି ଏକ କାର୍ଯ୍ୟକୁ କିଛି ଦିନ ପାଇଁ ଟାଳି ପକାଇଥିଲି, ଯାହାକି ମୁଁ ସେଦିନ କରିପାରିଥାନ୍ତି, ଆଉ ପରବର୍ତ୍ତୀ ଦିନ ତାହା ଅଧିକ ବିଳମ୍ବର ସମୟ ହୋଇଯାଇଥିଲା। ପୁଣି ଏହି ଦିନ ତମାମ ମୁଁ ଆପଣମାନଙ୍କୁ ଏହି ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ଆଦୌ ଇଚ୍ଛୁକ ନୁହେଁ। ଏହା ସତ୍ତ୍ୱେ ମୁଁ ଏପରି ଶକ୍ତି ଅନୁଭୂତି ପାଇଥିଲି, ଯଦ୍ୱାରା ମୁଁ ନିଜେ ମଧ୍ୟ ବୁଝିପାରିନଥିଲି ଯେ ମୁଁ କାହିଁକି ଏତେ ଆନନ୍ଦିତ ଅଟେ। ଯେତେବେଳେ ପର୍ଯ୍ୟନ୍ତ ମୁଁ ନିଜର ସ୍ଥିତିରେ ପ୍ରକୃତରେ ଆସି ନଥିଲି, ପ୍ରାୟତଃ ତାହା ହିଁ ଥିଲା, ମୁଁ ତ ପ୍ରକୃତରେ ଖୁବ୍ ଆଶ୍ୱସ୍ତିକର ଅନୁଭବ କରିଥିଲି। ଏଥିପୂର୍ବେ କି ଆମମାନେ ବାକ୍ୟ ପାଠ କରିବାକୁ ଯାଉଁ, ଆସନ୍ତୁ ପ୍ରାର୍ଥନା ନିମନ୍ତେ ଆମମାନେ ସମସ୍ତେ ଆପଣମାନଙ୍କର ମସ୍ତକ ଗୁଡ଼ିକୁ ଅବନତ କରିବା। ହେ ଆମମାନଙ୍କର ସ୍ୱର୍ଗବାସୀ ପିତା ପରମେଶ୍ୱର, ଆପଣ ତ ଜୀବିତ ଈଶ୍ୱର ଅଟନ୍ତି, ସର୍ବଦା ଜୀବିତ ଅଟନ୍ତି। ଏହି ସୂର୍ଯ୍ୟ ଯାହାକି କିଛି ସମୟ ପୂର୍ବେ ଅସ୍ତ ହୋଇସାରିଅଛି, ଏହା ତ ସେହି ସୂର୍ଯ୍ୟ ଅଟେ ଯାହା ଆଡ଼କୁ ଦାନିଏଲ ଚାହିଁ ଦେଖିଥିଲେ ଯେତେବେଳେ କି ତାହା ଅସ୍ତ ହେଉଥିଲା। ଅସ୍ତ ହେଉଥିବା ସମୟରେ ଜିରିମେ ମଧ୍ୟ ତାହାକୁ ଦେଖିଥିଲେ, ଆଦମ ମଧ୍ୟ ଅସ୍ତ ହେଉଥିବା ସମୟରେ ତାହାକୁ ଦେଖିଥିଲେ, ଯୀଶୁ ମଧ୍ୟ ଅସ୍ତ ହେଉଥିବା ସମୟରେ ତାହାକୁ ଦେଖିଥିଲେ। ଏହା ତ ସେହି ସମାନ ଜଗତ ଅଟେ ଯାହା ମଧ୍ୟରେ ସେମାନେ ବାସ କରି ରହିଥିଲେ, ପୁଣି ଚଲାବୁଲା ମଧ୍ୟ କରିଥିଲେ, ଆପଣତଃ ଅଦ୍ୟାବଧି ସେହି ସମାନ ଈଶ୍ୱର ଅଟନ୍ତି। ଆଜି ରାତ୍ରି କାଳରେ ଅନେକ ଗୁଡ଼ିଏ ଅନୁରୋଧ ଗୁଡ଼ିକ ରହିଅଛି। ଜଣେ ଏକ ବ୍ୟକ୍ତି ମସ୍ତିଷ୍କ ମଧ୍ୟରେ ଟ୍ୟୁମର ଦ୍ୱାରା ଆକ୍ରାନ୍ତ ଅଟନ୍ତି। ଜଣେ ଭଗ୍ନୀ ମଧ୍ୟ ସେହି ସମାନ ଧର ରୋଗର ନିମନ୍ତେ ଭୟଗ୍ରସ୍ତ ଅଟନ୍ତି। ପୁଣି ଯେପରି ଏକ ଜଘନ୍ୟ ପରିସ୍ଥିତି ମଧ୍ୟରେ ହେ ପ୍ରଭୁ, କେବଳ ଆପଣ ହିଁ ଏକମାତ୍ର ଆଶା ଅଟନ୍ତି। ସେହି ଟ୍ୟୁମର ଜନିତ ବ୍ୟାଧିଟି ଧୀରେ ଧୀରେ ସଂକ୍ରମିତ ହେଉଅଛି, ପୁଣି ତାହାକୁ ରୋକିବା ଭଳି କୌଣସି ବ୍ୟବସ୍ଥା ସୁଦ୍ଧା ରହିନାହିଁ। ଏହା ତ ଏପରି ଦୁଃଶ ବ୍ୟାଧି ଅଟେ ଯାହା ନିମନ୍ତେ ଚିକିତ୍ସକଗଣ ମଧ୍ୟ କିଛି କରିପାରନ୍ତି ନାହିଁ। ତଥାପି ଆମମାନେ ନିଜ ନିଜର ଦୁର୍ବଳତା ଗୁଡ଼ିକରେ ସହିତ ସେହି ବେଶସାବଙ୍କ ପଛେ ପଛେ ଚାଲୁଅଛୁ, ଯେପରିକି ସେ ଏହାକୁ ପିତାଙ୍କ ପୋଲ ମଧ୍ୟକୁ ପୁଣି ଫେରାଇ ଆଣନ୍ତି। ପୁଣି ତଥାପି ଶକ୍ତିକୁ ବିନାଶ କରିବା ନିମନ୍ତେ, ଟ୍ୟୁମରକୁ ଅଧର୍ମତା ଗୁଡ଼ିକୁ ବିନାଶ କରିବା ନିମନ୍ତେ ଆମମାନେ ଏହି ପ୍ରାର୍ଥନାକୁ ଯୀଶୁ ଖ୍ରୀଷ୍ଟ ନାମରେ ଯାଚନା କରି ସୁରକ୍ଷା ସେମାନଙ୍କୁ ପୋଲ ମଧ୍ୟକୁ ଘେନି ଆସିବା ନିମନ୍ତେ ଅନୁରୋଧ କରୁଅଛୁ। ପୁଣି ଆମ୍ଭେମାନେ ହେ ପିତା, ଆଜିର ରାତ୍ରି କାଳରେ ଆମମାନେ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛୁ। ଆମମାନଙ୍କ ଶ୍ରଦ୍ଧେୟ ଭାଇ ଡିୱାଟ ଆଇଜନ୍ ହାୱାରଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛୁ। ସେ ତ ରାଷ୍ଟ୍ରଟିକୁ ଏକ ଉଚିତ ମାର୍ଗଦର୍ଶନ କରାଇଥିଲେ। ହେ ପ୍ରଭୁ, ଯେପରି ଏକ ଯୋଗ୍ୟ ନେତୃତ୍ୱକୁ ସେ ପ୍ରଦାନ କରିଥିଲେ, ସେ ଆମମାନଙ୍କୁ ଯୁଦ୍ଧରୁ ଦୂରେଇ ରଖିବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ସେ ଏପରି ମଧ୍ୟ ପ୍ରତିଜ୍ଞା କରି କହିଥିଲେ ଯେ ଯଦି ସେ କୌଣସି ଉଚିତ ପ୍ରକାର ପନ୍ଥାକୁ ପାଇପାରନ୍ତି, ସେ କୋରିଆ ମାନଙ୍କ ସହିତ ଯୁଦ୍ଧର ବିଭୀଷିକାକୁ ସେ ଶେଷ କରିଦେବେ। ସେ ଯେ ସେମାନଙ୍କର ସନ୍ତାନଗଣଙ୍କୁ ସ୍ୱଦେଶକୁ ଫେରାଇ ଆଣିବେ, ସେପରି ଏକ ପ୍ରତିଜ୍ଞାକୁ ସେ ସେନାମାନଙ୍କର ମାତାଗଣଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ତଥାପି ସେପରି କହିଥିଲେ, ମୋ ନିମନ୍ତେ ଯଦ୍ୟପି ଏହା କହିବାର ବିଷୟ ଅଟେ, ତଥାପି ମୁଁ ଏହାକୁ କରିପାରେ ନାହିଁ। ମୁଁ ମୋର ଶ୍ରମକୁ ଏଥିପାଇଁ ପ୍ରଦାନ କରି ନପାରେ, କେବଳ ଈଶ୍ୱର ଏହାକୁ ସେପରି କରିବାକୁ ଯୋଗ୍ୟ ଅଟନ୍ତି। ଆଉ ହେ ପ୍ରଭୁ, ଆପଣ ତାଙ୍କ ସାଙ୍ଗରେ ଥିଲେ, ପୁଣି ଆପଣ ଏତେବେଳେ ମଧ୍ୟ ତାଙ୍କ ସହିତ ରହନ୍ତୁ, ପୁଣି ସେ ସବୁ ତ ଏତେବେଳେ ସୁସ୍ଥିର ହୋଇସାରିଅଛି। ସର୍ବପ୍ରଥମେ ସେମାନେ ଏହାକୁ କାହିଁକି ବୁଝିପାରିନଥିଲେ? ହେ ପ୍ରଭୁ, ଆପଣ ତାଙ୍କୁ କରୁଣା କରିବେ, ଏହା ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରେ। ହେ ପ୍ରଭୁ, ସେହି ସାହସୀ ପ୍ରାଣୀକୁ ଆପଣ ଆଶୀର୍ବାଦ କରନ୍ତୁ। ପୁଣି ପରବର୍ତ୍ତୀ ନେତା ଜଣକ ଯେ କେହି ହୋଇଥାନ୍ତୁ ନା କାହିଁକି, କେବଳ ଆପଣ ହିଁ ତାଙ୍କୁ ଆମମାନ ନିମନ୍ତେ ମନୋନୀତ କରିବେ। ହେ ପ୍ରଭୁ, ଆପଣଙ୍କର ପୂର୍ବ ନିରୂପିତ ଇଚ୍ଛାଟି ହିଁ କେବଳ ସଫଳ ହେବ। ତଥାପି ସେହି ମହାନ ଅତି ପ୍ରତାପୀ ବ୍ୟକ୍ତିଙ୍କୁ, ଯାହାଙ୍କୁ ଆମେ ଯେତେବେଳେ ଲାଭ କରିଅଛୁ, ପୁଣି ଯାହାଙ୍କ ବିଷୟରେ ଆଜି ରାତ୍ରି କାଳରେ ଆମେ ଏତେ ଆଗ୍ରହୀ ଅଟୁ, ଆମମାନଙ୍କର ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଗୁଡ଼ିକ ବ୍ୟତୀତ ସେ ତ ସେହି ଗୌରବାନ୍ୱିତ ଏବଂ ମହିମାନ୍ୱିତ ବ୍ୟକ୍ତି ଜଣକ ଅଟନ୍ତି, ଯିଏକି ଆଗମନ କରିବାକୁ ଯାଉଅଛନ୍ତି, ରାଜ୍ୟଟିଏ ସ୍ଥିର କରିବାକୁ ଯାଉଅଛନ୍ତି, ପୁଣି ଯାହା କିଛି ଶେଷ ହେବ ନାହିଁ, ସେ ପ୍ରଭୁ ଖ୍ରୀଷ୍ଟ ଆପଣଙ୍କ ପୁତ୍ର ଅଟନ୍ତି। ପୁଣି ସେମାନେ ଆପଣଙ୍କ ହସ୍ତ ଗୁଡ଼ିକୁ ବିସ୍ତାରିତ କରି ରଖିଥିବେ, ଟେପ୍ ଗୁଡ଼ିକ ବାଜି ଉଠିବ, ପୁଣି ସେହି ସମୟଠାରୁ ଯୁଦ୍ଧର ଆଉ ସରସ୍ୱତ ସୁଦ୍ଧା ଶୁଣାଯିବ ନାହିଁ। ସେମାନେ ଅଙ୍ଗୁରର ଚାରା ଗୁଡ଼ିକ ରୋପଣ କରିବେ, ପୁଣି ସେଗୁଡ଼ିକର ଫଳ ଗୁଡ଼ାକୁ ଭୋଜନ କରିବେ, ସେମାନେ ଗୃହ ଗୁଡ଼ାକ ନିର୍ମାଣ କରିବେ, ପୁଣି ସେଗୁଡ଼ିକରେ ବାସ କରିବେ। ପୁଣି ଏଥିମନ୍ତେ ସଙ୍କଟର ଆଉ କୌଣସି ସମସ୍ୟା କଦାପି ଦେଖାଯିବ ନାହିଁ। ପୁଣି ବାକ୍ୟ ନିକଟକୁ ଆମେ ଯେତେବେଳେ ଅଗ୍ରସର କରିଥାଉ, ସେତେବେଳେ ଆମମାନଙ୍କୁ ଆଶୀର୍ବାଦିତ କରନ୍ତୁ। ପୁଣି ହେ ପିତା, ଏହି ସମାନ ଶାସ୍ତ୍ରାଂଶଟିର ମଧ୍ୟରୁ ଆପଣଙ୍କ ବାକ୍ୟକୁ ପ୍ରଚାର କରିବା ନିମନ୍ତେ ମୁଁ ଯେ କାହିଁକି ମନସ୍ଥ କରିଅଛି, ତାର ଉଦ୍ଦେଶ୍ୟକୁ ଆପଣ ହିଁ ଜାଣନ୍ତି। ଏହା ଏହି କାରଣ ଯୋଗୁଁ ହିଁ ଅଟେ, ଯେହେତୁ ମୁଁ ଅନୁଭବ କରିଥାଏ ଯେ ଆପଣ ମୋତେ ଏପରି ଭାବରେ ପ୍ରଚାର କରିବାକୁ ଇଚ୍ଛା କରନ୍ତି, ଅର୍ଥାତ୍ ଏହା ହିଁ ଆପଣଙ୍କ ଈଶ୍ୱର ଇଚ୍ଛା ଅଟେ, ଏହା ଆପଣଙ୍କର ଆଦେଶ ଅନୁଯାୟୀ ଅଟେ, ଏହା ଏଥିପାଇଁ ଅଟେ, ଏହା ଯୁଗର ଆବଶ୍ୟକତା ଅନୁଯାୟୀ ଅଟେ। ପୁଣି ଲୋକମାନଙ୍କୁ ସେମାନଙ୍କର ନିରୂପିତ ସ୍ଥାନକୁ ଉଚିତ ରୂପେ ଦର୍ଶାଇ ଦେବାର ଅଭିପ୍ରାୟରେ ପୁଣି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ନିମନ୍ତେ ଏହା ହିଁ ଏକ ସୁଅବସର ଅଟେ। ଏହି କିଛି ସମୟ ପୂର୍ବେ ଆମମାନଙ୍କ ଜଣେ ଏକ ଭାଇ ପ୍ରାର୍ଥନା କରୁଥିବା ସମୟରେ ଯେପରି କହିଥିଲେ, ହେ ପ୍ରଭୁ, ଏହି ଦୀର୍ଘ ଦିନର ସମୟ ପର୍ଯ୍ୟନ୍ତ ଆପଣ ଆମମାନଙ୍କୁ ପ୍ରଶିକ୍ଷିତ କରିଥିଲେ, ହେ ପ୍ରଭୁ, ଯେତେବେଳେ ଆମମାନଙ୍କୁ ଆମମାନଙ୍କର ଅନୁଦାନ ଗୁଡ଼ିକୁ ପ୍ରଦାନ କରନ୍ତୁ, ଯାହା ଆମମାନଙ୍କୁ ପ୍ରକୃତ କରିବାର ବାଞ୍ଛନୀୟ ଅଟେ, ସେହି କାର୍ଯ୍ୟକ୍ଷେତ୍ରରେ ଆମମାନଙ୍କୁ ସୁସ୍ଥିରତା ପ୍ରଦାନ କରି ରଖିଥାନ୍ତୁ, ଯେପରିକି ଆମମାନଙ୍କ ପିତାଙ୍କ କାର୍ଯ୍ୟରେ ଆମେ ତଦ୍ୱାରା ବସ୍ତ ହୋଇ ରହିପାରୁ। ଯେହେତୁ ଆପଣଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ଏହାକୁ ଭିକ୍ଷା କରିଥାଉ। ଆଜିର ଅପରାହ୍ନ ସମୟରେ ଏକ ଚିତ୍ତାକର୍ଷକ ସମୟକୁ जने एक सुपरिचित चिकित्सक और सेविका जो कि लुइसविल बासिंदा अटंती से सहित कथबार्ता करता द्वारा लाभ करी प्रभु आश्चर्य कर्म गुड़िक विषय शुनी पुणी सेविका पिता जन चिकित्सक पुणी अपराह्न अधिकांश समय मोहर प्रकोष्ठ मध्य बस अतिवाहित करते साधारण रूपे केवल प्रवेश कर अति उत्तम धरण व्यक्ति थे प्रायतः किसी कर्कश स्वभाव विशिष्ट व्यक्ति थे अति ठोस विश्वास थे जानते प्रारंभिक समय से जन प्रेसबिटेरियन मतवादी थे जन ठोस प्रेसबिटेरियन थे यह तो आपण मान जना आरंभ समय से जन प्रकृत प्रेसबिटेरियन विश्वास थे यह सत्वे से कांदी पकड़े गाल उपर दे लेतक धारा बहवा लगी ईश्वर तो प्रत्येक स्थान धरी चिकित्सक गण को सेविका गण को पुणी कार्यालय गुड़ कार्यकारी गण को सर्वत आकर्षण करोटिन रुग्ण बास चिकित्सा कई जन सेविका नहांती जहां निकट में पवित्र आत्मा लाभ करने विषय प्रचार करना एपरी कहीं विश्वास कर नए पुणी जीशुख्रीट नाप्तित हो नपरी करतु बोली मुझे कही नए एपरी कई चिकित्सक नहांती जहां सहित मुझे संपर्क आसी ना जेको स्थान से था कहीं बुझती तो यह विषय से अवगत करात हे भाई आप अधिक समय आउ पा आप हस्त अधिक समय मध्य कठिन बोली अनुभूत हुए ना कहीं किसी जाए आसे ना तथापि जिते पर्यत आपण शेष निश्वास को त्याग कर समय आसी ना पुणी देखी नाते पर्यत आपचालू एपरी इच्छा मुझे आज्ञा हाँ ता अटे से समय आसवा पर्यत अपेक्षा करसंतु एत संपन्न करतु जेहतु यह उपयुक्त समय अटे योग्य समय अटे ओहो से संभवतः असहमति प्रकाश कर पारती पुणी ए विषय कतेकांश विचलित हो पारती तंदेही सेपरी अर्थ कर प्रकृत अर्थ कर सुरक्षित अटंती विषय दी मत को व्यक्त करवल मन रखि था हाँ प्रकृत अर्थ कर अर्थ कदापि कर नईपरि किसी विशेष शिक्षा शिक्षित हो पारि था पुणी से सहित संपर्क स्थापन कर चाह था सुतरा विचारधारा को आपण केवल लक्ष्य कर पारती सहित सन्देह हूं ना कहारी को विसन्न मना करूं ना केवल यार सहित थी स्नेहर सहित संभाली नि तत्पर से निम्त प्रार्थना करतु अच्छा तेरे आम मैंने नौ पद पर्यत विचार कर सारी विचार करश्चित नुहे तृतीय अध्याय अधिक पछरे थार अंश अटे सेपरी नुहे कि हे भातृगुण एपरी नुहे कि प्रस्तर खोल मध्य रही मधुचाक सदृश यह मो निमें अटे मन रखि था आम मैंने पर्यत अध्ययन करपरी पृष्ठभूमि किसी विषय को तद्वारा पुनः लाभ कर भाई ने भी आप मत सतर्क करदे पुणी समय टी विलंबित तुम होपरि बुझा निम्ते मुझे अक्षम हो पड़े तेज मो निमे आप सतर्क करदे जपरिक तद्वारा पीड़ित मान निमें प्रार्थना कर अवसर टी मुझे आम मैंने सक्षम हो पार तदनुसार आम मैंने स्वल्प समय प्रचार विषय को ग्रहण करू आज रात्रि काल निकट को निमंत्रण करणवार एक कार्यक्रम को मुपूर्ण करने को चाहिए था पुणी यार बाकी रही अध्याय गुड़ी केवल पाठ करने द्वारा यह विषय को संभवत शेष करने तथापि यार योग्य उद्देश्य एपरी अटे खीष्ट सहित आपण मान स्थित साधन कर तद्वारा यह परिचित करवा निम्ते ही अटे सेपरी लक्ष्य करे सेपरी स्थिति नुहे जहाद्वारा आप झुंटी पड़ी पारती किपरी कौन स्थिति नुहे जहाँकि आप लाभ कर पारती कि स्थान कृतित्व सहित हासिल कर मात्र यह तो सेपरी एक अवस्थित विषय अटे जहाँकि ईश्वर स्वयं आपण निमंत करपरी उद्देश्य निमंत नुहे आपरी उत्तम व्यक्ति थे एक रात्रि काल आपण आराधनालय को जाते ଅର୍ଥ କେହି ଜଣେ ଅତି ସାଧାରଣ ଭାଇ ଆପଣଙ୍କୁ ବେଦୀ ନିକଟକୁ ନେଇ ଯାଇଥିଲେ ସେ ନିମନ୍ତେ ପରି ଅଟେ। ନିଶ୍ଚିତ ରୂପେ ଏହା ସେପରି କିଛି ନଥିଲା, ଏହା ତ ଈଶ୍ୱର ଥିଲେ ଯିଏକି ଜଗତର ପତନାବଧିରୁ ଅନନ୍ତ ଜୀବନ ନିମନ୍ତେ ଆପଣଙ୍କୁ ପୂର୍ବରୁ ନିରୂପଣ କରିଥିଲେ। ସେଦିନ ଯେତେବେଳେ ଆପଣ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ ଏଥିରେ ଆଶ୍ଚର୍ଯ୍ୟର କିଛି କାରଣ ରହି ନାହିଁ ଯେ 40 ଜଣ 24 ଜଣ ପ୍ରାଚୀନ ସେମାନଙ୍କ ମୁକୁଟ ଗୁଡ଼ିକୁ ଖୋଲି ତଳକୁ ରଖିଯାଇଥିଲେ। ପ୍ରତ୍ୟେକ ଜଣ ସେମାନଙ୍କ ମୁକୁଟକୁ ତଳେ ଥୋଇ ଯାଇଥିଲେ, ପ୍ରତ୍ୟେକ ଅଧମୁଖ ହୋଇ ପଡ଼ିଯାଇଥିଲେ। ସେମାନେ କହିବା ଭଳି କୌଣସି ଶବ୍ଦ ସୁଦ୍ଧା ଜଣେ ହେଲେ ଉଚ୍ଚାରଣ କରିପାରିନଥିଲେ। କେହି ଜଣେ ପ୍ରଚାରକ, କେହି ଜଣେ ପ୍ରାଚୀନ, ଅନ୍ୟ କେହି ଜଣେ ହେଲେ ସୁଦ୍ଧା ସେପରି କରିପାରିନଥିଲେ। ସମସ୍ତ ଗୌରବ ଏବଂ ମହିମା ବେଶସାବଙ୍କର ଉଦ୍ଦେଶ୍ୟ ନିମରେ ଅଟେ। ପୁଣି ସେଦିନ ସବୁକିଛି ପ୍ରଶଂସାର ଯୋଗ୍ୟ ବିଷୟଗୁଡ଼ିକ ଈଶ୍ୱର ତାଙ୍କଠାରେ ଏକତ୍ରିତ କରିବେ। ସେହି ଜଣଙ୍କୁ ଯାହାଙ୍କୁ ସେମାନେ କୃଷର୍ପିତ କରିଥିଲେ ତାଙ୍କ ସହିତ ଏକତ୍ରିତ କରିବେ। ସେହି ଜଣଙ୍କୁ ଯାହାଙ୍କୁ ସେମାନେ କୃଷର୍ପିତ କରିଥିଲେ ସେ ଯେ କିଏ ଥିଲେ ଏହାକୁ ସେମାନେ ଯଦି ସେଦିନ ଜାଣିଥାନ୍ତେ ମାତ୍ର ସେମାନେ ସେଦିନ ଏହାକୁ ବୁଝିବେ। ବର୍ତ୍ତମାନ ଆଗକୁ ବଢୁଥିବା ସମୟରେ କେବଳ ସଂକ୍ଷେପରେ ପୃଷ୍ଠଭୂମି ଅଂଶକୁ ପାଇବା ନିମନ୍ତେ ଆମମାନେ 8ମ ପଦରୁ ଆରମ୍ଭ କରିବା। ଏହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି, ଆମମାନଙ୍କୁ ଆପଣା ଇଚ୍ଛାର ନିଗୁଳ ତତ୍ତ୍ୱ ଜ୍ଞାତ କରାଇଅଛନ୍ତି। ଆପଣା ଇଚ୍ଛାର ନିଗୁଳ ତତ୍ତ୍ୱ, ପୁଣି ସେହି ବିଷୟଟିର ସହିତ ଆମମାନେ କିପରି ଭାବରେ ଯେ ଧ୍ୟାନ ଲଗାଇ ରହିଥିଲୁ ତାହା ଆପଣମାନେ ମନେ ରଖିଥାନ୍ତି କି? ଆଜିର ପ୍ରାତଃକାଳରେ ଉପସ୍ଥିତ ରହିଥିବା କେତେ ଜଣ ବ୍ୟକ୍ତି ଏଠାରେ ଏତେବେଳେ ଉପସ୍ଥିତ ଅଛନ୍ତି? ଆମମାନେ କିପରି ଭାବରେ ତାହା ଉପରେ ଧ୍ୟାନ ଲଗାଇଥିଲୁ, ପୁଣି ଆପଣା ଇଚ୍ଛାର ନିଗୁଳ ତତ୍ତ୍ୱ ଏହା ଉପରେ ଧ୍ୟାନ ଲଗାଇ ରହିଥିଲୁ। ଏହା ତ କେବଳ ଏକ ଛୋଟକାଟ ବିଷୟ ସେପରି ନୁହେଁ, ମାତ୍ର ଈଶ୍ୱରଙ୍କ ନିଗୁଳ ତତ୍ତ୍ୱ ବିନୁ ଏହା ଅଧିକ କିଛି ନୁହେଁ। ଈଶ୍ୱରଙ୍କ ଇଚ୍ଛା ତାହା ତ ସବୁବେଳେ ଏକ ନିଗୁଳ ତତ୍ତ୍ୱ ରୂପେ ସୁପରିଚିତ ଅଟେ। ତାହାର କିମ୍ବା ଆପଣା ନିମନ୍ତେ ପ୍ରତ୍ୟେକ ପୁରୁଷ ଏବଂ ସ୍ତ୍ରୀଙ୍କୁ ଈଶ୍ୱରଙ୍କ ଅଭିମତ ଇଚ୍ଛାକୁ ଅନ୍ୱେଷଣ କରିବା ଏକାନ୍ତ ପକ୍ଷେ ଉପଯୁକ୍ତ ବିଷୟ ଅଟେ। ଈଶ୍ୱରଙ୍କ ନିଗୁଳ ତତ୍ତ୍ୱକୁ ବୁଝିବା ସେମାନଙ୍କ ପକ୍ଷରେ ଆବଶ୍ୟକ ଅଟେ। ଆମମାନେ କିପରି ଭାବରେ ଏହାକୁ ଲାଭ କରିପାରିବା? ପାଉଲ ଏହାର ତାଙ୍କୁ ଅବଗତ ଥିଲା। ସେ ଏପରି କହିଥିଲେ ଯେ ସେ କୌଣସି ବ୍ୟକ୍ତିଙ୍କ ସହିତ ପରାମର୍ଶ କରିନଥିଲେ, ରକ୍ତ ମାଂସ ଶରୀରଧାରୀ କୌଣସି ମନୁଷ୍ୟ ସହିତ ସେ ଏ ବିଷୟରେ ଆଦୌ ପରାମର୍ଶ କରିନଥିଲେ। ସେ କୌଣସି ଶିକ୍ଷା ନିକେତନକୁ ଯାଇନଥିଲେ, କୌଣସି ଧର୍ମ ବିଦ୍ୟାଳୟକୁ ସୁଦ୍ଧା ଯାଇନଥିଲେ। ତାଙ୍କୁ ଏଗୁଡ଼ିକ ସହିତ ସମ୍ପର୍କ ରଖିବାର କୌଣସି ଆବଶ୍ୟକ ରହିନଥିଲା, ତଥାପି ସେ ତ ଏହା ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ତାଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଯିଏକି ଦମିଶକକୁ ଯିବାର ପଥରେ ତାଙ୍କୁ ସାକ୍ଷାତ କରିଥିଲେ, ଅଗ୍ନିସ୍ତମ୍ଭ ପରି ଏକ ଆଲୋକ ମଧ୍ୟ ଦେଇ ତାଙ୍କୁ ଭେଟିଥିଲେ, ପୁଣି ଏହା ତାଙ୍କୁ ଆହ୍ୱାନ କରିଥିଲେ, ସେ ତାଙ୍କ ପ୍ରତି ଏହାକୁ ପ୍ରକାଶିତ କରିଥିଲେ। ପୁଣି ସେ ଆରବ ଅଞ୍ଚଳକୁ ଚାଲି ଯାଇଥିଲେ, ପୁଣି 3 ବର୍ଷ ଧରି ସେ ସେଠାରେ ବାସ କରି ରହିଥିଲେ। ଓହୋ ଭାଇ ଇଗନ, ତାହା ଯେ ଏକଦା ସେପରି ହୋଇଥିଲା ଏପରି ଆପଣ ଅନୁମାନ କରନ୍ତି ନାହିଁ କି? ଦୀର୍ଘ 3 ବର୍ଷ ଧରି ସେହି ଆରବର ଅଞ୍ଚଳରେ ପାଉଲ ବସବାସ କରି ରହିଥିଲେ, କୌଣସି ଏକ ସ୍ଥାନରେ ଆପଣା ନିମନ୍ତେ ଘରଟିଏ ଭଡ଼ା ନେଇଥିଲେ, ପୁଣି ପକ୍କା ଉପରେ ଆଗକୁ ପଛକୁ ଏପରି କରି ସେ ପ୍ରାର୍ଥନା ସହିତ ଲାଗିଥିଲେ। ସେହି ସକଳ ପ୍ରାଚୀନ ଶାସ୍ତ୍ରୀଗଣ ସେମାନେ ଥିଲେ, ସେମାନେ ନୂତନ ଅନୁଗତ ମାନଙ୍କୁ ଲାଭ କରିନଥିଲେ। ପାଉଲ ପ୍ରାୟ ସମସ୍ତ ପତ୍ରଗୁଡ଼ିକୁ ସେମାନଙ୍କୁ ଲେଖିଥିଲେ। ସେହି ପୁରାତନ ଶାସ୍ତ୍ରୀଗଣଙ୍କ ମଧ୍ୟରୁ ଈଶ୍ୱର କିପରି ଭାବରେ ଅନନ୍ତ ଜୀବନର ଉଦ୍ଦେଶ୍ୟରେ ଆମମାନଙ୍କୁ ଆରମ୍ଭ ସମୟରୁ ନିରୂପଣ କରିଥିଲେ ଏହା ସେମାନଙ୍କୁ ଅବଗତ କରାଇଥିଲେ। ପୁଣି ସେ କିପରି ଭାବରେ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେରଣ କରିଥିଲେ ଯେପରିକି ତାହାଙ୍କ ବଳିଦାନ ଦ୍ୱାରା ଆମମାନେ ସମସ୍ତେ ଜୀବନ ବୃକ୍ଷର ଅଂଶୀ ହେବା ପାଇଁ ଅଧିକାରକୁ ଲାଭ କରିପାରୁ। ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ସେ ଆହ୍ୱାନ କରିଥିଲେ, ଯେଉଁମାନଙ୍କୁ ସେ ଆହ୍ୱାନ କରିଥିଲେ ସେମାନଙ୍କୁ ସେ ଧାର୍ମିକ ବୋଲି ଗଣନା କରିଥିଲେ, ଯେଉଁମାନଙ୍କୁ ସେ ଧାର୍ମିକ ବୋଲି ଗଣନା କରିଥିଲେ ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ମହିମାନ୍ୱିତ କରିଥିଲେ। ଈଶ୍ୱର ଜଗତର ଆରମ୍ଭ କାଳରୁ ପୁତ୍ରତ୍ୱ ଅଧିକାରରେ ଆମମାନଙ୍କୁ ଗ୍ରହଣ କରି ପୂର୍ବରୁ ନିରୂପିତ କରିଥିଲେ। ପୁଣି ଏତେବେଳେ ସମସ୍ତ ସୃଷ୍ଟି ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରକାଶିତ ହେବା ଅଭିପ୍ରାୟରେ ଅର୍ଥନାଦ କରୁଅଛି, ପୁଣି ଅପେକ୍ଷା ମଧ୍ୟ କରୁଅଛି। ଓହୋ ପାଉଲ ଯେ ଏକ ଅତି ଉତ୍ତମ ସମୟକୁ କ୍ଷେପଣ କରୁଥିଲେ ସେପରି ଏକ ବିଷୟକୁ ମୁଁ ଅନୁମାନ କରିଥାଏ। ତାଙ୍କ ସହିତରେ ଥାଇ ମୁଁ ସେହି ସ୍ଥାନରେ ସେପରି ଏକ ଯୋଗ୍ୟ ସମୟକୁ କ୍ଷେପଣ କରିବା ନିମନ୍ତେ ଇଚ୍ଛୁକ ଅଟେ। ଆପଣ ସେପରି କରିବାକୁ ଇଚ୍ଛୁକ ନୁହନ୍ତି କି? ପୁଣି ସେପରି କହିଥିଲେ ଯେ ଆମମାନଙ୍କୁ ଆପଣା ଇଚ୍ଛାର ନିଗୁଢ ତତ୍ତ୍ୱ ଜ୍ଞାତ କରାଇବା ନିମନ୍ତେ ଇଚ୍ଛୁକ ଥିଲେ। କୌଣସି ସମୟରେ ଆପଣଙ୍କ ମଧ୍ୟରେ ପବିତ୍ର ଆତ୍ମାଙ୍କ ଲାଭ କରନ୍ତୁ, ପୁଣି ତାହାଙ୍କୁ କାର୍ଯ୍ୟ କରିବା ନିମନ୍ତେ ଆରମ୍ଭ କରିବାକୁ ସୁଯୋଗ ଦିଅନ୍ତୁ। ପୁଣି ଏହା ଯେ କିପରି ଭାବରେ କାର୍ଯ୍ୟ କରି ଚାଲିଥାନ୍ତି ତାହାକୁ କେବଳ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ। ଏହି ଅପରାହ୍ନ ସମୟରେ ମୁଁ ସେପରି ବ୍ୟତୀତ କରିଥିଲି। ଅଧ୍ୟୟନ କରିବା ନିମନ୍ତେ ପ୍ରାୟ 30 ମିନିଟ୍ ସମୟକୁ ବ୍ୟତୀତ କରିଥିଲି। କେବଳ ବିଷୟବସ୍ତୁ ଉପରେ ଆଖି ବୁଲାଇ ଦେବା ନିମନ୍ତେ ସେପରି କରିଥିଲି। ତାହା ମଧ୍ୟ ହୋଇ ନପାରେ ମୁଁ କେବଳ ତାହାର ଅର୍ଦ୍ଧେକ ଉପଦେଶକୁ ପ୍ରଚାର କରିପାରେ। ସମୟ ବ୍ୟବଧାନ ମଧ୍ୟରେ ସୀମିତ ଥାଇ କେବଳ 15 ମିନିଟ୍ ସମୟ ପର୍ଯ୍ୟନ୍ତ ପ୍ରଚାର କରିପାରେ। ପୁଣି ମୋତେ ତ ଯଥାଶୀଘ୍ର ପ୍ରଚାର କରିବାକୁ ଥିଲା। ପୁଣି ମୁଁ ଚିନ୍ତା କରିଥିଲି ଯେ ନିଗୁଢ ତତ୍ତ୍ୱଟି ତାହା କିପରି ନିଗୁଢ ତତ୍ତ୍ୱର ବିଷୟ ଅଟେ ଏହାକୁ ବିଚାର କରିବା ନିମନ୍ତେ। ପୁଣି ସେହି ଅଧ୍ୟାୟଟି ମୋତେ ପୁରାତନ ନିୟମର ଅଂଶକୁ ଫେରାଇ ନେଇଥିଲା। ପୁଣି ନୂତନ ନିୟମ ଅଧ୍ୟାୟ ଗୁଡ଼ିକ ମଧ୍ୟକୁ ମଧ୍ୟ ମୋତେ ଫେରାଇ ଆଣିଥିଲା। କୌଣସି ବିଶେଷ ବିଷୟ କିପରି ଭାବରେ ଏକତ୍ରିତ ହୋଇ ରହିଥିଲା ତାହା ମୋତେ ଅବଗତ କରାଇଥିଲା। ଦେଖନ୍ତୁ, ତାଙ୍କ ଆଗମନର ନିଗୁଢ ତତ୍ତ୍ୱଟି, ତାଙ୍କ ଇଚ୍ଛାର ନିଗୁଢ ତତ୍ତ୍ୱଟି, ଆମମାନଙ୍କ ଏକତ୍ରିତ ରୂପେ ବାସ କରି ରହିବାର ନିଗୁଢ ତତ୍ତ୍ୱଟି, ସେଗୁଡ଼ିକ ସମବତ ଭାବରେ ତନ୍ମଧ୍ୟରେ ଅବସ୍ଥାନ କରି ରହିଥିଲା। ମନେ ରଖିଥାନ୍ତୁ ଯେ ଏହା କୌଣସି ଧର୍ମ ବିଦ୍ୟାଳୟ ମଧ୍ୟରେ ଶିକ୍ଷା ଦିଆଯାଇପାରେ ନାହିଁ। ଏହା ତ ଏକ ନିଗୁଢ ତତ୍ତ୍ୱ ଅଟେ। ଶିକ୍ଷା ଦ୍ୱାରା କିମ୍ବା ଈଶ୍ୱର ତତ୍ତ୍ୱ ଜ୍ଞାନ ଦ୍ୱାରା ଆପଣ ଏହାକୁ ଆଦୌ ବୁଝିପାରନ୍ତି ନାହିଁ। ଏହା ତ ଏପରି ଏକ ନିଗୁଢ ତତ୍ତ୍ୱ ଅଟେ ଯାହାକି ଜଗତର ଉତ୍ପତ୍ତି ପୂର୍ବେ ଗୁପ୍ତ ହୋଇ ରହିଥିଲା, ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରକାଶିତ ହେବା ନିମନ୍ତେ ଅପେକ୍ଷା କରି ରହିଥିଲା। ହେ ମୋର ଭାଇ ମୋତେ କୁହନ୍ତୁ, ହେ ମୋର ଭଉଣୀ ମୋତେ କୁହନ୍ତୁ, ତାହା କେଉଁ ଯୁଗରେ ଥିଲା ଯେତେବେଳେ କି ଈଶ୍ୱରଙ୍କ ପୁତ୍ରଗଣ ବର୍ତ୍ତମାନ ଯୁଗର ବାହାରେ ରହି ପ୍ରଗଟିତ ହୋଇଥିଲେ? ଇତିହାସରେ ଏପରି କୌଣସି ଯୁଗ କେବେ ଆସିଥିଲା ଯେତେବେଳେ କି ସମସ୍ତ ସୃଷ୍ଟିକୁ ଉଦ୍ଧାର ଦେବା ଅଭିପ୍ରାୟରେ ସେମାନଙ୍କୁ ପ୍ରକାଶିତ ହେବାକୁ ବାଞ୍ଛନୀୟ ରୂପେ ବିବେଚିତ ହୋଇଥିଲା? ସୃଷ୍ଟି, ହଁ, ଏହି ସୃଷ୍ଟି ସ୍ୱୟଂରୁ ଆର୍ତ୍ତନାଦ କରୁଅଛି, ପ୍ରଘଟିତ ହେବାର ସମୟକୁ ଆଶାର ସହିତ ଅପେକ୍ଷା କରି ରହିଅଛି। କାହିଁକି ଏଥିପୂର୍ବେ ବଳିଦାନଟିକୁ ପ୍ରଦାନ କରାଯାଇଥିଲା, ଏଥିପୂର୍ବେ କି ପବିତ୍ରତ୍ମାଙ୍କୁ ପ୍ରଦାନ କରାଯାଇଥିଲା? ପୁରାତନ ନିୟମର ସକଳ ପ୍ରତିଜ୍ଞା ଗୁଡ଼ିକ ସେଠାରେ ପରିଚୟକୁ ନ ଆସେ ସେତେବେଳ ପର୍ଯ୍ୟନ୍ତ ପ୍ରଗଟିକରଣ କୌଣସି କାର୍ଯ୍ୟ ଆଦୌ ହୋଇପାରିନଥିଲା। ସେହି ନିଶ୍ଚିତ ସମୟ ପର୍ଯ୍ୟନ୍ତ ଏହାକୁ ଅପେକ୍ଷା କରିବା ନିମନ୍ତେ ଯାହାକି ଏହି ସମୟଟି ଅଟେ ଏଥିପାଇଁ ତାହାକୁ ଅପେକ୍ଷା କରିବାକୁ ପଡ଼ିଥିଲା। ଯେତେବେଳେ ସବୁ କିଛି ବିଷୟ ଗୁଡ଼ିକ ପ୍ରକାଶିତ କରାଯାଇ ଦୃଷ୍ଟିଗୋଚରକୁ ଅଣାଯାଇ ସାରିଅଛି, ଆଗକୁ ବଢ଼ୁଅଛି, ପୁଣି ମୂଳ ପଥରଟିର ସ୍ୱରୂପରେ ଗଠିତ ହେଉଅଛି, ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରକାଶିତ ହେବାର ଅବସ୍ଥାକୁ ପ୍ରତ୍ୟାବର୍ତ୍ତନ କରୁଅଛି, ପୁଣି ଏହି ସନ୍ତାନମାନଙ୍କ ମଧ୍ୟକୁ ଈଶ୍ୱରଙ୍କ ଆତ୍ମା ଓହ୍ଲାଇ ଆସୁଅଛନ୍ତି, ପୁଣି ଏପରି ତ୍ରୁଟିହୀନ ଭାବେ ଆସୁଅଛନ୍ତି ଯେତେବେଳେ ପର୍ଯ୍ୟନ୍ତ ସେମାନଙ୍କର ସେବା କାର୍ଯ୍ୟଟି ଯୀଶୁଙ୍କ ସେବା କାର୍ଯ୍ୟ ରୂପକୁ ଧାରଣ ନ କରେ, ପୁଣି ଯେତେବେଳେ ପର୍ଯ୍ୟନ୍ତ ଏହା ଖ୍ରୀଷ୍ଟଙ୍କୁ ପୁଣି ତାଙ୍କ ମଣ୍ଡଳୀକୁ ଏକତ୍ରିତ ରୂପେ ଆବଦ୍ଧ କରି ନ ଦିଏ ସେତେବେଳେ ପର୍ଯ୍ୟନ୍ତ ସେ ଅବସ୍ଥାନ କରିଅଛନ୍ତି। ପିରାମିଡ୍ ଉପରେ ଆଧାରିତ ହୋଇ ରହିଥିବା ଇତିହାସକୁ ଆପଣମାନଙ୍କ ମଧ୍ୟରୁ କେତେ ଜଣ ପାଠ କରିଅଛନ୍ତି? କେବଳ ଜଣେ ମାତ୍ର ମହିଳା ଯିଏକି ଆପଣ ହାତକୁ ଉଠାଇଅଛନ୍ତି ଏପରି ମୁଁ ଅନୁମାନ କରିଥାଏ, ଉପଯୁକ୍ତ ବିଷୟ ଅଟେ। ବିଶ୍ୱର 3 ବାଇବଲକୁ ଲେଖିଥିଲେ, ସେମାନଙ୍କ ମଧ୍ୟରୁ ସର୍ବପ୍ରଥମ ବାଇବଲଟି ରାଶିଚକ୍ର ଥିଲା ଯାହା ସ୍ୱର୍ଗରେ ଲିଖିତ ହୋଇଥିଲା, ତାହା ସର୍ବପ୍ରଥମ ବାଇବଲ ଥିଲା। ବିଶ୍ୱର ଯେ ଉର୍ଦ୍ଧସ୍ଥ ମହିମାର ଆକର ଅଟନ୍ତି ଏହାକୁ ମନୁଷ୍ୟ ସର୍ବଦା ଉର୍ଦ୍ଧ୍ୱ ଦୃଷ୍ଟିପାତ କରି ସେପରି ବିଚାର କରୁଥିଲା। ରାଶିଚକ୍ରକୁ ଧ୍ୟାନର ସହିତ ଦେଖନ୍ତୁ, ଆପଣମାନେ କଦାପି ଏ ବିଷୟରେ ଅଧ୍ୟୟନ କରିଥିଲେ କି? ଏପରିକି ଏହା ତ ପ୍ରତିଟି ଯୁଗକୁ ପରିଚିତ କରାଇଥାଏ, ଏପରିକି କର୍କଟର ଯୁଗଟିକୁ ସୁଦ୍ଧା ପରିଚିତ କରାଇଥାଏ। ଏହା ତ ଆରମ୍ଭରୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମର ବିବରଣୀକୁ ସୁଦ୍ଧା ପରିଚିତ କରାଇଥାଏ। ରାଶିଚକ୍ରର ପ୍ରଥମ ନକ୍ସା ତାହା କ'ଣ ଅଟେ? ତାହା ଏକ କନ୍ୟା ଅଟେ। ଏହାର ଶେଷ ଚିତ୍ରଟି କ'ଣ ଅଟେ? ଲିଓ ଅଥବା ସିଂହ ଅଟେ। ଯୀଶୁଖ୍ରୀଷ୍ଟଙ୍କର ପ୍ରଥମ ଆଗମନର ପୁଣି ଦ୍ୱିତୀୟ ଆଗମନର ଘଟଣାବଳୀ ଗୁଡ଼ିକ ପୁଣି ଅନ୍ୟାନ୍ୟ ଭାବବାଣୀ ଗୁଡ଼ିକ ଏଥିରେ ଲିଖିତାକାରରେ ରହିଅଛି। ତତ୍ପରେ ଦ୍ୱିତୀୟ ପ୍ରକାର ବାଇବଲଟି ଲିଖିତ ହୋଇଥିଲା। ଏହା ତ ଏକ ପଥର ଉପରେ ଖୋଦିତ ହୋଇଥିଲା ଯାହାକି ପିରାମିଡ ରୂପେ ପରିଚିତ ଅଟେ। ପିରାମିଡ ଗୁଡିକ ଉପରେ ଈଶ୍ୱର ତାହାକୁ ଲେଖିଥିଲେ। ସେଗୁଡ଼ିକ ଉପରେ ଆପଣ ଯଦି ଅଧ୍ୟୟନ କରନ୍ତି, ସେହି ପୁରାତନ କାଳର ଐତିହାସିକଙ୍କୁ ଲକ୍ଷ୍ୟ କରନ୍ତୁ, ପୁଣି ଯୁଦ୍ଧ ଗୁଡ଼ିକୁ ମଧ୍ୟ ଧ୍ୟାନ ଦିଅନ୍ତୁ, ସେଗୁଡ଼ିକ ବିନାଶର ପୂର୍ବ ଜଗତରେ କିପରି ଭାବେ ଯେ ପ୍ରସ୍ତୁତ ହୋଇ ରହିଥିଲେ ତାହାକୁ ତଦ୍ୱାରା ବୁଝିପାରିବେ। ତୃତୀୟଟି କାଗଜର ଫର୍ଦ୍ଦ ଉପରେ ଲିଖିତ ହୋଇଥିଲା। ସର୍ବଶ୍ରେଷ୍ଠ ପୁସ୍ତକ ବାଇବଲଟି ସମସ୍ତ ମହାନ ଲେଖକଙ୍କ ଦ୍ୱାରା ପୁଣି ଲେଖକମାନଙ୍କ ପାଇଁ ଲିଖିତ ହୋଇଥିଲା। ଆଗତ ହେବାକୁ ଥିବା ଚତୁର ପୁଣି ବିଚକ୍ଷଣ ଜଗତ ନିମନ୍ତେ ତାହା ଲିଖିତ ହୋଇଥିଲା। ପୁଣି ଯୁଗ ଗୁଡ଼ିକର ମଧ୍ୟ ଦେଇ ପରମେଶ୍ୱର ଯେପରି ଭାବରେ ସଞ୍ଚାଳିତ ହୋଇଥିଲେ, ତଦନୁସାରେ ଆମମାନେ ଲିଓ ଅର୍ଥାତ୍ ସିଂହଟିକୁ ଦେଖିବାକୁ ସକ୍ଷମ ଅଟୁ। ଆମମାନେ ପିରାମିଡ୍ର ଚୂଡ଼ାମଣି ହୋଇ ସେହି ଦିନ ପାଇଁ ନିରୂପିତ ଅଟୁ। ଆମେମାନେ ପ୍ରକାଶିତ ବାକ୍ୟ ପୁସ୍ତକର ଶେଷ ଅଧ୍ୟାୟଟିର ମଧ୍ୟରେ ସନ୍ନିହିତ ଅଟୁ। ଆମେମାନେ ମଧ୍ୟରାତ୍ରି ସମୟ ଆସିବାର କେବଳ 3 ମିନିଟ କାଳ ଅବସର ମଧ୍ୟରେ ରହିଅଛୁ, ଏପରି ତ ବିଜ୍ଞାନ କହିଥାଏ। ଓହୋ, ଆମର ଯେ କେଉଁ ସ୍ଥାନରେ ପଦାର୍ପଣ କରି ରହିଅଛୁ ଏହାକୁ ବିଚାର କରି ଦେଖନ୍ତୁ, ପୁଣି ଧ୍ୟାନ ଦିଅନ୍ତୁ। ଆସନ୍ତୁ ପିରାମିଡ୍ର ଗଠନ ପ୍ରଣାଳୀକୁ ବିଚାରକୁ ନେଉ। ଏହା ତ ସହଜ ସୁଲଭ ଅବସ୍ଥାଟି ଅଟେ। ଏହା ତ ତ୍ରିଭୁଜର ଗଠନ ପ୍ରଣାଳୀ ସଦୃଶ ପ୍ରାୟ ନିର୍ମିତ ହୋଇଥାଏ। ମାଣ୍ଡଳିକ ଯୁଗର ପ୍ରଥମାବସ୍ଥାରେ ସେମାନେ ଯେତେବେଳେ ଏହି ଜଗତରେ ଅବସ୍ଥାନ୍ତ ରହିଥିଲେ, ଲୁଥରଙ୍କ ସମୟରେ ସଂସ୍କାରର ଯୁଗଟିର ଉତ୍ତାରେ ସେପରି ପରିଚିତ ଥିଲେ। କୌଣସି ଜଣେ ବ୍ୟକ୍ତିଙ୍କୁ କେବଳ ଖ୍ରୀଷ୍ଟିଆନ ବୋଲି ପରିଚିତ କରିବାର ବିଷୟଟି ଆଉ ତାହା ତ ତାଙ୍କ ପକ୍ଷେ ଜୀବନ ଓ ମୃତ୍ୟୁର କାରଣ ହୋଇ ଦେଖାଦେଉଥିଲା। ସେ ଜଣେ ଖ୍ରୀଷ୍ଟିଆନ ଥିଲେ ଜଣେ ଏତିକି ମାତ୍ର ସ୍ୱୀକାର କରୁଥିବା ଯୋଗୁଁ ସେମାନେ ତାଙ୍କୁ ବଧ କରୁଥିଲେ। ତେଣୁ ତାଣ ମଧ୍ୟ ଦେଇ ଯିବାର ଅର୍ଥଟି ଯୁଗଟି ତାହା ହିଁ ଥିଲା। ପ୍ରତିଟି ଯୁଗରେ ପ୍ରତିଟି କ୍ଷେତ୍ରରେ ତାଡ଼ନା ଲାଗି ରହିଥିଲା। ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହବର୍ତ୍ତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଡ଼ନା ଭୋଗ କରିବେ। ଲୁଥରଙ୍କ ଯୁଗରେ ଜଣେ ଲୁଥରାନ ବୋଲି କହିବାଟା ଅତି ଭୟଙ୍କର ଧରଣର ସ୍ୱୀକୃତି ଯୋଗ୍ୟ ପରିଚୟ ଥିଲା। ତଦ୍ୱାରା ଆପଣମାନେ ତ ଜଣେ ଧର୍ମାନ୍ଧ ବୋଲି ବିଚାର କରାଯାଉଥିଲେ, ପୁଣି ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଉଥିଲେ। ବହୁଧା ଗଦା ଗଦା କରି ସେମାନେ ଏହି ବିଶ୍ୱାସୀଙ୍କୁ ପୋଡ଼ି ପକାଉଥିଲେ, ସେମାନଙ୍କୁ ହତ୍ୟା କରି ପକାଉଥିଲେ। ପୁଣି ଲୁଥରାନ ବୋଲି କହୁଥିବା ଯୋଗୁଁ ସେମାନଙ୍କୁ ବିଭିନ୍ନ ଧରଣର ତାଡ଼ନା ଗୁଡ଼ିକୁ ସହିବାକୁ ପଡୁଥିଲା। ତତ୍ପରେ ମଣ୍ଡଳୀଟି ସଂକୀର୍ଣ୍ଣତାର ଅବସ୍ଥାକୁ ଧାରଣ କରି ନେଇଥିଲା। ତାହା ପିରାମିଡ୍ର ଆକୃତି ବିଶିଷ୍ଟ ହୋଇଯାଇଥିଲା। ଏହା ତ ଅନୁଗ୍ରହର ଅନ୍ୟ ଏକ ବାବଦରେ ପଦାର୍ପଣ କରିଥିଲା ଯାହାକି ପବିତ୍ରୀକରଣର ଯୁଗଟି ଥିଲା। ତାହା ୱେସ୍ଲିଙ୍କ ଯୁଗ ଥିଲା ଯେତେବେଳେ ସେ ଆଙ୍ଗ୍ଲିକାନ ମଣ୍ଡଳୀର ବିରୋଧୀ ହୋଇଥିଲେ, ପୁଣି ପବିତ୍ରୀକରଣର ବିଷୟଟିକୁ ଶିକ୍ଷା ଦେଇଥିଲେ। ଏହା ତ ପୁନଶ୍ଚ ଏକ ଅଳ୍ପ ସଂଖ୍ୟକ ଲୋକମାନଙ୍କ ମଧ୍ୟରେ ସୀମିତ ହୋଇଥିଲା, ପୁଣି ସେମାନେ ମଧ୍ୟ ଧର୍ମାନ୍ଧଗଣଙ୍କ ଏକ ଦଳ ରୂପେ ପରିଚିତ ହୋଇଥିଲେ। ଏଠାରେ କେତେଜଣ ବ୍ୟକ୍ତି ଏପରି ଉପସ୍ଥିତ ଅଛନ୍ତି ଯେଉଁମାନେ କି ଏକଦା ମେଥଡିଷ୍ଟ ଥିଲେ, କିମ୍ବା ପୂର୍ବେ ସେପରି ମତବାଦର ବିଶ୍ୱାସ ଥିଲେ, ଅଥବା ଏକଦା ମେଥଡିଷ୍ଟ ମଣ୍ଡଳୀ ସହିତ ସମ୍ବନ୍ଧିତ ଥିଲେ। ଆପଣମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ଲୋକ ସେପରି ଥିଲେ। ଏକଦା ମେଥଡିଷ୍ଟ ମଣ୍ଡଳୀ ଯେ ପବିତ୍ର ଆତ୍ମାରେ ଭରପୁର ଥାଇ ଆଶିଷିତ ହୋଇଥିଲା ଏହାକୁ ଆପଣମାନେ ଜାଣନ୍ତି କି? ମୁଁ ମେଥଡିଷ୍ଟ ମଣ୍ଡଳୀକୁ ଯାଇଅଛି, ପୁଣି ସେମାନଙ୍କୁ ପକା ଉପରେ ଅଧମୁଖ ହୋଇ ପଡ଼ିଥିବା ଦେଖିଅଛି, ପୁଣି ସେମାନଙ୍କ ମୁଖ ଉପରେ ପାଣି ଛିଞ୍ଚିବାର, ପୁଣି ପଙ୍ଖାଟେ ଧରି ସେମାନଙ୍କୁ ବିଞ୍ଚୁଥିବା ଦେଖିଅଛି, ପୁଣି ସେମାନଙ୍କ ଉପରେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଅବସ୍ଥାକୁ ଚାଲୁ ରଖୁଥିବାର ଉଦ୍ୟମକୁ ମଧ୍ୟ ଦେଖିଅଛି। ଏହା ହିଁ ସତ୍ୟ କଥା ଅଟେ। ବର୍ତ୍ତମାନ ତାହା ହିଁ ପ୍ରକୃତ ରୂପେ ଉଚିତ ପ୍ରକାରର ବାକ୍ୟ ଅଟେ। କ୍ୟାଣ୍ଟୁକିର ସେହି ପର୍ବତାଞ୍ଚଳରେ ଯେଉଁ ସ୍ଥାନରେ ଆମମାନେ ମେଥଡିଷ୍ଟ ଗଣକୁ ଲାଭ କରିଥିଲୁ, ଆପଣମାନେ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଗଣ ସେହି ମଣ୍ଡଳୀର ସଦସ୍ୟଗଣ ଏକଦା ଥିଲେ। ଆମମାନେ ସେଠାରେ ମେଥଡିଷ୍ଟ ଗଣକୁ ପୁଣି ବ୍ୟାପ୍ଟିଷ୍ଟ ମାନଙ୍କୁ ଲାଭ କରିଥିଲୁ। ପୁଣି ଆମମାନେ ବେଦିନୀଗଡ଼କୁ ଚାଲି ଯାଉଥିଲୁ ଆଉ କିଛି ବିଶେଷ ଧରଣ ବରଦାନକୁ ଲାଭ କରିବା ପର୍ଯ୍ୟନ୍ତ ପରସ୍ପର ପିଠିକୁ ଥାପୁଡ଼ାଉଥିଲୁ। ଆମମାନେ ଯେପରି ଏକ ଅନୁଭୂତି ମଧ୍ୟ ଦେଇ ଗମନ କରିଥିଲୁ, ପୁଣି ତତ୍ପରଠାରୁ ଆମେମାନେ ପରିବର୍ତ୍ତିତ ବ୍ୟକ୍ତିଗଣଙ୍କ ସଦୃଶ ଜୀବନଯାପନ ମଧ୍ୟ କରୁଥିଲୁ। ମାତ୍ର ଆପଣମାନେ ତ ସମ୍ମୁଖକୁ ଚାଲି ଆସିଥିଲେ, ପୁଣି ଏତେବେଳେ ନିଜ ନାମକୁ କୌଣସି ଏକ ପୁସ୍ତକରେ ଲେଖାଇ ନେଉଥିଲେ ଆଉ କହୁଥିଲେ ମୁଁ ଜଣେ ମେଥଡିଷ୍ଟ ଅଟେ, ପୁଣି ଏକ ଅଭେଦ୍ୟ ଧରଣର ବିଷୟକୁ ଉପସ୍ଥାପିତ କରୁଥିଲେ। ପୁଣି ଆପଣ ଉପରେ ମୁନ୍ଦାଏ ପାଣି ଛିଞ୍ଚି ଦେଉଥିଲେ ତାହିଁ ସବୁକିଛି ବୋଲି ଆପଣମାନେ କହୁଥିଲେ ଆଉ ତତ୍ପରେ ଫେରିଯାଇ କଟ୍ ଗୁଡାକୁ ପିନ୍ଧୁଥିଲେ ପୁଣି ପ୍ରସାଧାନ ଦ୍ରବ୍ୟ ଗୁଡିକୁ ମୁଖମଣ୍ଡଳରେ ବ୍ୟବହାର କରୁଥିଲେ ପୁଣି ଘୋଡ଼ସବାର ଖେଳ କରୁଥିଲେ ତାସ୍ ଖେଳୁଥିଲେ ଜୁଆ ଖେଳୁଥିଲେ ପୁଣି ଜୁଆ ଖେଳର ମେସିନ୍ ଗୁଡ଼ାକୁ ବ୍ୟବହାର କରୁଥିଲେ ପୁଣି ଏକ ପ୍ରକୃତ ମେଥଡିଷ୍ଟ ନମୁନାକୁ ଦେଖାଇବା ପର୍ଯ୍ୟନ୍ତ ସେପରି ଧରଣର ଆଚରଣ ଗୁଡ଼ିକୁ ସମ୍ପନ୍ନ କରୁଥିଲେ ଏପରି ବୁଝନ୍ତୁ ଏହା ତ ମେଥଡିଷ୍ଟ ଆଚରଣ କଦାପି ନୁହେଁ ତାହା ତ ମେଥଡିଷ୍ଟ ମଣ୍ଡଳୀର ସଦସ୍ୟ ପଦର କେବଳ ଏକ ଉଦ୍ଦେଶ୍ୟ ଅଟେ ପୁଣି ଏହା ହିଁ ସତ୍ୟ କଥା ଅଟେ ବ୍ୟାପ୍ଟିଷ୍ଟ ମଧ୍ୟ ଠିକ୍ ସେପରି ଧରଣ ଅଟନ୍ତି ପ୍ରେସବିଟେରିଆନ୍ ଗଣ ମଧ୍ୟ ସେମାନେ ସେପରି ଅଟନ୍ତି ଏବଂ ଅନ୍ୟାନ୍ୟମାନେ ମଧ୍ୟ ସେପରି ଧରଣ ଅଟନ୍ତି ଯେପରିକି ଡେଭିଡ୍ ଡୁପ୍ଲେସିସ୍ ଏକଥା କହିଥିଲେ ନାତିଗଣ ଈଶ୍ୱର କୌଣସି ନାତିପତି ନାହାନ୍ତି ଈଶ୍ୱରଙ୍କର ନାତିପତିମାନେ କଦାପି ନଥିଲେ ସେ ସନ୍ତାନଗଣଙ୍କୁ ଲାଭ କରିଅଛନ୍ତି ମାତ୍ର ନାତିପତି ଗଣଙ୍କୁ ନୁହେଁ ତାହା ହିଁ ସତ୍ୟ କଥା ଅଟେ ଆପଣ ପୁଣି ଲୋକ ଯେଉଁମାନେ କି ମେଥଡିଷ୍ଟ ମଣ୍ଡଳୀର କିମ୍ବା ପ୍ରେସବିଟେରିଆନ୍ ମଣ୍ଡଳୀର ଅଥବା ପେଣ୍ଟିକୋଷ୍ଟାଲ ମଣ୍ଡଳୀର କିମ୍ବା ବ୍ୟାପ୍ଟିଷ୍ଟ ମଣ୍ଡଳୀର ସଦସ୍ୟ ବୋଲି କହିଥାନ୍ତି ତାହା ଏଥିପାଇଁ ଯେହେତୁ ଆପଣମାନଙ୍କର ପିତା ଅଥବା ମାତା ପେଣ୍ଟିକୋଷ୍ଟ ମଣ୍ଡଳୀର କିମ୍ବା ବ୍ୟାପ୍ଟିଷ୍ଟ ମଣ୍ଡଳୀର ସଦସ୍ୟଗଣ ଥିଲେ ଏଥିପୂର୍ବକୁ ଆପଣମାନେ ନାତିପତି ହୋଇ ତାହାର ସଦସ୍ୟଗଣ ହୋଇଥାନ୍ତି ସେମାନେ ଯେହେତୁ ପୁତ୍ରଗଣ ଥିଲେ ତେଣୁ ଆପଣମାନେ ମଧ୍ୟ ନାତିପତିଗଣ ଅଟନ୍ତି ଏପରି ବୁଝନ୍ତୁ କିନ୍ତୁ ଈଶ୍ୱରଙ୍କର ସେପରି କୌଣସି ସନ୍ତାନଗଣ ନାହାନ୍ତି ମଣ୍ଡଳୀଟିଏ ତଦ୍ୱାରା ବହୁ ରୂପେ ଭରପୁର ଅଟେ ମାତ୍ର ଈଶ୍ୱର ତ ନୁହନ୍ତି ସେପରି ସେ କଦାପି ନୁହନ୍ତି ଯେତେବେଳେ ଏଗୁଡ଼ିକୁ ଧ୍ୟାନ ଦିଅନ୍ତୁ ଯେତେବେଳେ ପରିଚୟକୁ ଆସିବା ପର୍ଯ୍ୟନ୍ତ ପୂର୍ବରୁ ସେପରି ପରିଚିତ ଅଟେ ଯେପରିକି ଏହା ଏତେବେଳେ ସଂଖ୍ୟାଲୋକଙ୍କ ମଧ୍ୟରେ ପରିଚିତ ଅଟେ
ପେଣ୍ଟିକଷ୍ଟର ଯୁଗଟି ପରିଚୟଭୁକ୍ତ ହୋଇଥିଲା ପୁଣି ତାହା ତ ଅନେକ ଗୁଡ଼ିଏ ଅଯୋଗ୍ୟତା ଗୁଡ଼ିକୁ ନିଶ୍ଚିତ ରୂପେ ଦୂରେଇ ଦେଇଥିଲା ଏହା କ'ଣ କରିଥିଲା ଏହା ତ ମେଥଡିଷ୍ଟକୁ ପୁଣି ଲୁଥରନ୍କୁ ପଛକୁ ପକାଇ ଆଗକୁ ବଢି ଯାଇଥିଲା ପୁଣି ପେଣ୍ଟିକଷ୍ଟର ଯୁଗଟି ମଧ୍ୟରୁ ଏତେବେଳେ ପବିତ୍ର ଆତ୍ମା ଯଥାସମ୍ଭବ ବାହାରି ଚାଲିଯାଇଅଛନ୍ତି ସେମାନେ କ'ଣ କରିଥିଲେ ସେମାନେ ସଂଗଠିତ ହୋଇଯାଇଥିଲେ ସେମାନେ ଆପଣମାନଙ୍କୁ ଏପରି କହି ପରିଚିତ କରାଇଥିଲେ ଯେ ଆମମାନେ ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ସଦସ୍ୟଗଣ ଅଟୁ ଆମମାନେ ଏକତାବାଦୀ ବିଶ୍ୱାସୀଗଣ ଅଟୁ ଆମମାନେ ଦ୍ୱିମତାବାଦୀ ବିଶ୍ୱାସୀଗଣ ଅଟୁ ଏହିପରି ଅନେକ କିଛି ଆମମାନେ ଚର୍ଚ୍ଚ ଅଫ୍ ଗଡ୍ର ବିଶ୍ୱାସୀଗଣ ଅଟୁ ଆମମାନେ ଏହା ତାହା ସେପରି ବିଭିନ୍ନ ମତବାଦୀ ଗଣ ଅଟୁ ଆପଣ ତ ସଦସ୍ୟଭୁକ୍ତ ନୁହନ୍ତି ପୁଣି ଯେତେବେଳେ ପର୍ଯ୍ୟନ୍ତ ଆପଣ ଆମମାନଙ୍କ ସଦସ୍ୟତାର ପୁସ୍ତକରେ ନିଜର ନାମଟିକୁ ଲେଖିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ଆପଣ କଦାପି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରନ୍ତି ନାହିଁ ଓହୋ ଏପରି ଧରଣର ବିଷୟ ଏହା ତ ଏକ ମୂର୍ଖତାର ଉଦ୍ଦେଶ୍ୟ ଅଟେ ଆପଣ ଯଦି ଜଣେ ମେଥଡିଷ୍ଟ କିମ୍ବା ବ୍ୟାପ୍ଟିଷ୍ଟ କିମ୍ବା ପ୍ରେସବିଟେରିଆନ୍ ଯେ ଅଟନ୍ତି ସେଥିପାଇଁ ମୁଁ ଭୃକ୍ଷେପ କରେ ନାହିଁ ଯେହେତୁ ଜୀବନ ପୁସ୍ତକରେ ଈଶ୍ୱର ଆପଣଙ୍କ ନାମଟିକୁ ଯେତେବେଳେ ଲେଖିବାକୁ ଉଦ୍ୟତ ଅଟନ୍ତି ଆପଣ ନିଜ ନାମଟିକୁ ତହିଁରେ ଲେଖି ପକାନ୍ତୁ ପୁଣି ଅନନ୍ତ ଜୀବନ ଲାଭ କରିବା ଉଦ୍ଦେଶ୍ୟରେ ଆପଣ ଯଦି ପୂର୍ବରୁ ନିରୂପିତ ହୋଇଥିଲେ ତେବେ ଯେକୌଣସି ପ୍ରକାର ହେଉନା କାହିଁକି ଈଶ୍ୱର ଆପଣଙ୍କୁ ଆହ୍ୱାନ କରିବେ ଯେକୌଣସି ପ୍ରକାରେ ଯେକୌଣସି ପରିସ୍ଥିତିରେ ଯେପରି ଭାବରେ ହେଉନା କାହିଁକି ଈଶ୍ୱର ସେପରି ଅବଶ୍ୟ କରିବେ ସେ ସେପରି ଅବଶ୍ୟ କରିବେ ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ ଆପଣ ଯେ କେଉଁ ମଣ୍ଡଳୀଭୁକ୍ତ ଅଟନ୍ତି ତାହା ସହିତ ଏହାର କୌଣସି ସମ୍ପର୍କ ରହିନାହିଁ ଏହି ହେତୁ ସଂସ୍ଥାଟିଏ ଆପଣଙ୍କ ପ୍ରତି କୌଣସି ଗୋଟିଏ ମାତ୍ର ପ୍ରକାରକୁ ସମ୍ପନ୍ନ କରି ନପାରେ ପାରିବ ନାହିଁ ତଥାପି ଈଶ୍ୱରଙ୍କ ସହିତ ଗମନାଗମନ କରିବା ନିମନ୍ତେ ଏହା ଆପଣଙ୍କ ସମ୍ମୁଖରେ ଅନେକ ଗୁଡ଼ିଏ ବାଧାବିଘ୍ନକୁ ଘଟାଇବ ତଥାପି ଈଶ୍ୱରଙ୍କ ସହିତ ଗମନାଗମନ କରିବା ନିମନ୍ତେ ଏହା ଆପଣଙ୍କ ସମ୍ମୁଖରେ ଅନେକ ଗୁଡ଼ିଏ ବାଧାବିଘ୍ନକୁ ଘଟାଇବ ତଥାପି ଏଗୁଡ଼ିକ କୌଣସି ଗୋଟିଏ ମାତ୍ର ସଙ୍କଟକୁ ଉପସ୍ଥାପନ କରିପାରିବ ନାହିଁ କେବଳ ଆପଣଙ୍କୁ କେତେକ ବିଶ୍ୱାସୀ ଓ ଅବିଶ୍ୱାସୀମାନଙ୍କ ସହିତ ଏକଜୁଟ କରି ରଖିପାରିବ ଅବଶ୍ୟ ଯେକୌଣସି ସ୍ଥାନକୁ ଆପଣ ଯାଆନ୍ତୁ ନା କାହିଁକି ଏହା ଆପଣଙ୍କ ନିମନ୍ତେ ବାଧା ସୃଷ୍ଟି କରିବ ଏପରିକି ସ୍ୱର୍ଗୀୟ ସୁଦ୍ଧା ଏହାକୁ ସାମ୍ନା କରିଥିଲେ ତେଣୁକରି ଏହା ତ ଉତ୍ତମ ଅଟେ ଯେହେତୁ ଆପଣ ଏହା ସତ୍ତ୍ୱେ ନିଜର ସଂସ୍ଥା ଉପରେ ନିର୍ଭର କରି ରହିଥାନ୍ତି ଯୀଶୁଙ୍କ ଉପରେ ଦୃଷ୍ଟି ଲଗାଇ ରହିଥାନ୍ତୁ ଯଦି କେବଳ ସେହି ନିର୍ଭରଶୀଳ ବ୍ୟକ୍ତି ଅଟନ୍ତି ଯାହାଙ୍କ ଉପରେ ନିର୍ଭର କରାଯାଇପାରେ ପୁଣି ଆମମାନେ ଏତେବେଳେ ଠିକ୍ ସେହି ସ୍ଥାନଟିର ଆଡ଼କୁ ଅଗ୍ରସର କରି ଚାଲି ଯାଉଅଛୁ ଯାହାକୁ ସେମାନେ ଅନୁଭବ କରିଥିଲେ କେତେ ଜଣ ଏପରି ଅଛନ୍ତି ସେହି ମହିଳା ଜଣକ ଯେ ପିରାମିଡ୍ ବିଷୟ ଉପରେ କିଛି ଇତିହାସର ବିଷୟକୁ ପଢ଼ିଥିଲେ ଏପରି ସ୍ୱୀକୃତି କରିବା ଦ୍ୱାରା ହାତ ଉଠାଇଥିଲେ ମୁଁ ବିଶ୍ୱାସ କରିଥାଏ। ଆପଣମାନଙ୍କୁ ଜଣା ଅଛି ପିରାମିଡ଼ଟି କଦାପି ଚୂଡ଼ାମଣିର ପଥର ଦ୍ୱାରା ଆଚ୍ଛାଦିତ ହୋଇନଥିଲା। ତା ସେପରି ହୋଇଥିଲା କି ଏହା ଉପରେ ଚୂଡ଼ାମଣିର ପଥରଟି ଆଦୌ ଲଗାଯାଇ ନାହିଁ। ସେମାନେ ଏହାକୁ ସେପରି କଦାପି ଲଗାଇ ପାରିନଥିଲେ, ଏହାକୁ ଲଗାଇବାର ସୁଯୋଗ ଆଦୌ ପାଇନଥିଲେ। ଏ ନିମନ୍ତେ ସମସ୍ତ ନିଜେ କ'ଣ ଥିଲା ତାହା ସେମାନେ ବୁଝିପାରିନଥିଲେ। ଏପରି କାହିଁକି ହୋଇଥିଲା, ଏହା ଉପରେ ଚୂଡ଼ାମଣିଟି କାହିଁକି ଲଗାଯାଇ ପାରିନଥିଲା, ସେହି ପ୍ରଧାନ ପଥରଟି ଏହାର ଶିଖର ସ୍ତରରେ କାହିଁକି ଲଗାଯାଇ ପାରିନଥିଲା। ଯେତେବେଳେ ଯେହେତୁ ସେହି ପ୍ରକୃତ ଚୂଡ଼ାମଣିଟି ଯେତେବେଳେ ଆଗମନ କରିଥିଲେ ଠିକ୍ ସେତିକିବେଳେ ସେ ଅସ୍ୱୀକୃତ ହୋଇଥିଲେ। ସେ ତ ଅସ୍ୱୀକାର କରାଯାଇଥିବା ସେହି ପଥରଟି ଥିଲେ। ହଁ, ତାହା ହିଁ ସତ୍ୟ କଥା ଅଟେ। ଏହା ସତ୍ତ୍ୱେ ଏହା ଦିନେ ଆଚ୍ଛାଦିତ ହେବ, ଏହା ହିଁ ସତ୍ୟ କଥା ଅଟେ। ପୁଣି ସେହି ପ୍ରସ୍ତର ଗୁଡ଼ିକ ଯାହାକି ସେହି ପ୍ରଧାନ ପ୍ରସ୍ତର ଚତୁର୍ଦ୍ଦିଗରେ ଅବସ୍ଥାନ କରି ରହିବ, ସେଗୁଡ଼ିକ ଏପରି ଦେଖୁଥିବ ପଥର ଗୁଡ଼ିକ ହେବ ଯେ ସେଗୁଡ଼ିକ ସେହି ପ୍ରମୁଖ ପଥର ଅଭିକଳ୍ପକୁ ଧାରଣ କରିନେବ। ପୁଣି ଏହା ପ୍ରତିଟି ସ୍ଥାନରେ ସୁରୁଖୁରୁ ଭାବରେ ଅବସ୍ଥିତ ହୋଇ ରହିଥିବ। ସେହି ପିରାମିଡ଼ଟି ଏପରି ଦେଖୁଥିବ ଧରଣର ଅଟେ ଯେ ତାହା ମଧ୍ୟରେ ଆପଣ ଏକ ବ୍ଲେଡ୍କୁ ସୁଦ୍ଧା ଆର୍ ପାର କରିପାରନ୍ତି ନାହିଁ। ଯେଉଁ ସନ୍ଧି ସ୍ଥାନ ଗୁଡ଼ିକରେ ପଥର ଗୁଡ଼ିକ ଏକତ୍ରିତ ରୂପେ ଜଳାଯାଇ ରଖାଯାଇଅଛି, ତନ୍ମଧ୍ୟରେ ଆପଣ ସେପରି କଦାପି କରିପାରନ୍ତି ନାହିଁ। ସେପରି ଏକ ନିଖୁଣ୍ଟ ଧରଣର ସୁନ୍ଦର ସ୍ଥାପତ୍ୟ କଳାର ବିଦ୍ୟାଟି ତାହା ଅଟେ। ସେଗୁଡ଼ିକ ମଧ୍ୟରୁ କେତେକ ପ୍ରସ୍ତର ଶତାଧିକ ଟନ୍ ଓଜନ ବିଶିଷ୍ଟ ହୋଇ ଶୂନ୍ୟରେ ଉଠାଯାଇଥିଲେ ସୁଦ୍ଧା ସେପରି ସେଗୁଡ଼ିକ ନିଖୁଣ୍ଟ ରୂପେ ଜୋଡ଼ାଯାଇ ରହିଅଛନ୍ତି। ଆପଣଙ୍କ ମଣ୍ଡଳୀକୁ ଏକତ୍ରିତ ରୂପେ ବାନ୍ଧି ରଖିବା ନିମନ୍ତେ ତାହା ହିଁ ଈଶ୍ୱରଙ୍କର ଏକମାତ୍ର ପୁଣି ସୁନିୟୋଜିତ ପନ୍ଥା ଅଟେ। ଆମ୍ଭେମାନେ ଏକ ମନା ହୋଇ ପୁଣି ଏକ ହୃଦୟ ବିଶିଷ୍ଟ ହୋଇ ସୁରୁଖୁରୁ ଭାବରେ ଏକତ୍ରିତ ରୂପେ ବାନ୍ଧି ରହିବା ଆବଶ୍ୟକ ଅଟେ। ସେତେବେଳେ କେହି ଜଣେ କହିଥାନ୍ତି, ଆଚ୍ଛା ତେବେ ବିଗତ ଯୁଗର ଲୁଥରନ୍ଗଣ ପ୍ରକୃତରେ ଅଯୋଗ୍ୟ ଧରଣର ବ୍ୟକ୍ତିଗଣ ଥିଲେ। ଆପଣମାନେ ସେପରି ଏକ ବିଷୟକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ। ଅନ୍ୟ ମଣ୍ଡଳୀର ସଦସ୍ୟଗଣ ଯେପରି ପୁନରୁତ୍ଥାନ ଦିନ ଉତ୍ଥାପିତ ହୋଇ ଦଣ୍ଡାୟମାନ ହେବେ, ଠିକ୍ ସେହିପରି ଭାବରେ ଲୁଥରନ୍ଗଣ ମଧ୍ୟ ଉତ୍ଥାପିତ ହୋଇ ପ୍ରକାଶିତ ହେବେ। ବ୍ୟାପ୍ଟିଷ୍ଟ ପ୍ରେସବିଟେରିଆନ ଗଣ ପୁଣି ଈଶ୍ୱରଙ୍କ ଅନ୍ୟାନ୍ୟ ସନ୍ତାନଗଣ ସେମାନେ ସମସ୍ତେ ପୁନରୁତ୍ଥାନ ଦିନ ଏକତ୍ରିତ ହୋଇ ଉତ୍ଥାପିତ ହେବେ ଏବଂ ତଦ୍ୱାରା ପରିଚୟକୁ ଆସିବେ। ପୁଣି ତାହିଁ ସେହି କାରଣ ଅଟେ ଯଦ୍ୱାରା ଲୋକମାନେ ଆଜିକାଲି ଏପରି କହିଥାନ୍ତି ଯେ ଓହୋ, ଆଚ୍ଛା ତେବେ ଏପରି ଏକ ଜଗତବ୍ୟାପୀ ଉଦ୍ଦୀପନାଟିଏ ପରିଚିତ ହେବ ଯାହାକି ଏହି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିବ। ପୁଣି ଏକ ନିୟୁତ ସଂଖ୍ୟକ ପେଣ୍ଟିକ ଷ୍ଟଲ ମାନଙ୍କୁ ତଦ୍ୱାରା ପରିତ୍ରାଣ ପ୍ରଦାନ କରିବ, ସେମାନେ ସମସ୍ତେ ଉଦ୍ଧାର ପାଇବେ। ତାପରେ ଯାଇ ଅନ୍ତର୍ହିତର ଘଟଣାଟି ଘଟିବ। ଆପଣମାନେ ଭ୍ରାନ୍ତିରେ ପଡ଼ିଯାଇଛନ୍ତି। ଏହି ଅନ୍ତର୍ହିତର ଘଟଣାଟି ହଜାରରୁ ଏକଶତ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହେବ। ପୁଣି ଏହା ସତ୍ୟ କଥା ଅଟେ। ମାତ୍ର ସେମାନେ ଛଅ ହଜାର ବର୍ଷ ଧରି ଉଦ୍ଧାର ଯୋଜନା ନିମନ୍ତେ ନିରୂପିତ ହୋଇ ରହିଥିବେ, ଛଅ ହଜାର ବର୍ଷ ପୂର୍ବରୁ ସେପରି ନିରୂପିତ ହୋଇ ରହିଥିବେ। ନୀତିଟି ତା ସମ୍ମୁଖରେ ଯେତେବେଳେ ପ୍ରଜ୍ୱଳିତ ହୋଇଥାଏ ସେତେବେଳେ ଯେତେବେଳେ ମନୁଷ୍ୟ ଏହା ମଧ୍ୟରେ ଗମନାଗମନ କରିଥାଏ, ପୁଣି ସେତେବେଳେ ପୋଲଟିର ନିକଟରେ ଉପସ୍ଥିତ ହୋଇଥାଏ ସେତେବେଳେ ଯାଇ ସେ ତାହାକୁ ପାର କରି ପାଇଥାଏ। ସେଗୁଡ଼ିକ ଆଳକୁ ପ୍ରଥମେ ସେ ଆସିଥାଏ, ପୁଣି ଯଦି ସେ ଏହାକୁ ଅସ୍ୱୀକାର କରିଦେଇଥାଏ ତେବେ ତ ସେ ଅନ୍ଧକାର ମଧ୍ୟରେ ଏବେ ମଧ୍ୟ ରହିଯାଇଅଛି। ମାତ୍ର ଯଦି ସେ ପ୍ରକୃତରେ ଲଗାତାର ରୂପେ ଅଗ୍ରସର କରି ଚାଲିଥାଏ ତେବେ ସେ ସୁବିଧାକୁ ଲାଭ କରିଥାଏ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ତେବେ ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନଟି ସତରେ ଅତି ନିକଟବର୍ତ୍ତୀ ଅଟେ ଯେ କେତେବେଳେ ଆତ୍ମା ଠିକ୍ ଏହି ସ୍ଥାନରେ ଉପସ୍ଥିତ ଥାଇ ସେପରି କହୁଅଛନ୍ତି। ଉପଯୁକ୍ତ ଭାବରେ ପୁଣି ଉଚିତ ଯୁଗରେ ଏହା ତ ଧାର୍ମିକତାବାଦ, ପବିତ୍ରୀକରଣବାଦ, ପୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ବାପ୍ତିସ୍ମ ବିଷୟ ଦେଇ ପରିଚାଳିତ ହୋଇ ସାରିଅଛି। ପୁଣି ଏତେବେଳେ ପ୍ରଧାନ ପ୍ରସ୍ତରଙ୍କ ସହିତ ସମ୍ବନ୍ଧିତ ହେବାର ସମୟ ଉପସ୍ଥିତ ହୋଇସାରିଅଛି। ମଣ୍ଡଳୀଟିକୁ ଏପରି ନିଖୁଣ୍ଟ ରୂପେ ଖ୍ରୀଷ୍ଟଙ୍କ ସଦୃଶ ହେବାକୁ ବାଞ୍ଛନୀୟ ଅଟେ ଯେ ପରିଶେଷରେ ଖ୍ରୀଷ୍ଟ ଏବଂ ମଣ୍ଡଳୀ ଏକକୁ ଆରେକର ସହିତ ସମ୍ମିଳିତ ହୋଇପାରନ୍ତି, ଏକ ଆତ୍ମା ବିଶିଷ୍ଟ ହୋଇଯାଇପାରନ୍ତି। ପୁଣି ଖ୍ରୀଷ୍ଟଙ୍କ ଆତ୍ମା ଯଦି ଆପଣମାନଙ୍କ ମଧ୍ୟରେ ବାସ କରନ୍ତି ତେବେ ଏହା ତ ଖ୍ରୀଷ୍ଟଙ୍କ ଜୀବନ ପରି ଏକ ଜୀବନରେ ଆପଣଙ୍କୁ ଗଠନ କରିଥାଏ, ଖ୍ରୀଷ୍ଟଙ୍କ ଜୀବନ ପରି ବ୍ୟବହାର କରାଇଥାଏ, ଖ୍ରୀଷ୍ଟଙ୍କ କାର୍ଯ୍ୟଗୁଡ଼ିକୁ କରାଇଥାଏ। ଯେ ମୋତେ ବିଶ୍ୱାସ କରେ ମୁଁ ଯେପରି କାର୍ଯ୍ୟଗୁଡ଼ିକୁ କରିଥାଏ ସେ ମଧ୍ୟ ସେହି କାର୍ଯ୍ୟଗୁଡ଼ିକୁ କରିବ। ଯୀଶୁ ସ୍ୱୟଂ ସେପରି କହିଥିଲେ ବୁଝନ୍ତି ତ ଯେତେବେଳେ ଆମମାନେ ପରିଚିତ ହେବାକୁ ଯାଉଅଛୁ ପୁଣି ସେପରି ଧରଣର ଏକ ସେବାର କାର୍ଯ୍ୟଟିକୁ ଆମମାନେ ଏତେବେଳେ ଲାଭ କରିବାକୁ ଯାଉଅଛୁ ଯାହାକି ଅବିକଳ ରୂପେ ଖ୍ରୀଷ୍ଟଙ୍କ ଜୀବନର ସମକକ୍ଷ ହେବ ସେହି ସେବାର କାର୍ଯ୍ୟଟି କାହାକୁ ପରିଚିତକୁ ଆଣିବ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ସତ୍ୟତାକୁ ପରିଚୟତାକୁ ନେଇ ଆସିବ ଜଗତ ମଧ୍ୟରେ ଏହା ସହିତ ଦୃଷ୍ଟିପାତ କରନ୍ତୁ ପୁଣି କୃଷ୍ଣଙ୍କ ମତବ୍ୟକ୍ତି ଉପରେ ବିଚାର ପୂର୍ବକ ଧ୍ୟାନ ପ୍ରଦାନ କରନ୍ତୁ ପୁଣି ସେପରି ଅନ୍ୟାନ୍ୟ ବିଷୟଗୁଡ଼ିକ ଉପରେ ସୁଦ୍ଧା ଦୃଷ୍ଟିପାତ କରନ୍ତୁ ପୁଣି ବିଶ୍ୱବ୍ୟାପୀ ସେହି ଯୁଦ୍ଧ ବିଭୀଷିକା ଗୁଡ଼ିକ ଏତେ ନିକଟବର୍ତ୍ତୀ ଅଟେ ଯେକୌଣସି ମୁହୂର୍ତ୍ତରେ ତାହା ଘଟିଯାଇପାରେ ଯେକୌଣସି ସମୟରେ ଏହା ଧୂଳିସାତ ହୋଇଯାଇ ଭସ୍ମରେ ପରିଣତ ହୋଇଯାଇପାରେ ତାହା ହିଁ ସତ୍ୟ କଥା ଅଟେ ପୁଣି ତାହା ଯଦି ସେପରି ଅଟେ ଏବଂ ଏହାକୁ ଆମମାନେ ଯଦି ପ୍ରକୃତରେ ଅନୁଭବ କରୁଥାଉ ତେବେ ତାହା ଯେ ଶେଷ ହେବାର ଅବସ୍ଥା ପୁନିତ ଅଟେ ଏପରି ଆମମାନେ ବୁଝୁ ଯେ କେହି ସୁବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଏହାକୁ ସମ୍ବାଦପତ୍ରରେ ପାଠ କରିପାରନ୍ତି ପୁଣି ବେତାର ଯନ୍ତ୍ର ମାଧ୍ୟମରେ ଶ୍ରବଣ କରିପାରନ୍ତି ପୁଣି ଏହା ଯେ ଶେଷ ହୋଇ ଯାଉଅଛି ତାହାକୁ ବୁଝିପାରନ୍ତି ଆଚ୍ଛା ତେବେ ମନେ ରଖିଥାନ୍ତୁ ଏହା ଘଟିବା ପୂର୍ବେ ଯୀଶୁ ଆପଣା ମଣ୍ଡଳୀ ନିମନ୍ତେ ଆଗମନ କରିଥାନ୍ତି ସୁତରାଂ ଯୀଶୁଙ୍କର ଆଗମନ ଦିନ କେତେ ସନ୍ନିକଟବର୍ତ୍ତୀ ଅଟେ ହୋଇପାରେ ଆଜି ରାତ୍ରି କାଳରେ ଏହି ସଭାଟି ଶେଷ ହୋଇଯିବା ପୂର୍ବେ ତାହା ଘଟିଯାଇପାରେ ଏହା ହିଁ ନିଶ୍ଚିତ ପକ୍ଷେ ସତ୍ୟ କଥା ଅଟେ ଯେ ଆମମାନେ ଯୁଗାନ୍ତର ଦିନମାନଙ୍କରେ ପଦାର୍ପଣ କରିସାରିଅଛୁ ମଣ୍ଡଳୀଟି ଯେତେବେଳେ ପରିଚୟଭୁକ୍ତ ହୋଇ ସାମ୍ନାକୁ ଆସିଥାଏ ସେଥିରେ ତାହାକୁ ଧ୍ୟାନର ସହିତ ଦେଖନ୍ତୁ ଏହା ଯେତେବେଳେ ସଞ୍ଚାଳିତ ହୋଇଥାଏ ସେଥିରେ ତାହାକୁ ଲକ୍ଷ୍ୟ କରନ୍ତୁ ଆପଣମାନେ ଐତିହାସିକ ଯେଉଁମାନେ ଇତିହାସକୁ ଅଧ୍ୟୟନ କରିଥାନ୍ତି ଆପଣମାନେ ଏହାକୁ ନିଜର ମସ୍ତିଷ୍କ ମଧ୍ୟରେ ଗ୍ରହଣ କରି ନିଅନ୍ତୁ ଧାର୍ମିକତା ବାଦର ପରିସର ମଧ୍ୟରେ ଥିବା ସମୟରେ ଲୁଥରାନ ମଣ୍ଡଳୀ ଅବସ୍ଥାକୁ ଧ୍ୟାନର ସହ ଦେଖନ୍ତୁ କ୍ୟାଥୋଲିକ ମଣ୍ଡଳୀରୁ ସଦ୍ୟ ଭାବରେ ଆସିଥିବା ସମୟରେ ଏହାର ଅବସ୍ଥାଟିକୁ ଲକ୍ଷ୍ୟ କରନ୍ତୁ ଏହାକୁ ସଞ୍ଚାଳିତ ହେଉଥିବା ସମୟରେ ତାହାକୁ ଲକ୍ଷ୍ୟ କରନ୍ତୁ ପୁଣି ପବିତ୍ରୀକରଣର ସମାଚାର ସହିତ ୱେସ୍ଲି ଆଉ ଟିକିଏ ନିକଟବର୍ତ୍ତୀ ଅବସ୍ଥାକୁ ଚାଲି ଆସିଥିଲେ ଏହାକୁ ମଧ୍ୟ ଧ୍ୟାନରେ ରଖିଥାନ୍ତୁ ଧର୍ମଶାସ୍ତ୍ରର ଅଧ୍ୟାୟଗୁଡ଼ିକ ମଧ୍ୟରେ ସଞ୍ଚାଳିତ ହୋଇଥିଲେ ୱେସ୍ଲିଙ୍କ ଯୁଗର ମଧ୍ୟବର୍ତ୍ତୀକାଳୀନ ଅବସ୍ଥାଟିକୁ ଧ୍ୟାନରେ ରଖିଥାନ୍ତୁ ପୁଣି ପରବର୍ତ୍ତୀ ଅବସ୍ଥାଟି ଯାହାକି ପରିଚୟ ତାକୁ ଆସିଥିଲା ତାହା ତ ପେଣ୍ଟିକୋଷ୍ଟାଲ ଯୁଗଟି ଥିଲା ପୁଣି ପେଣ୍ଟିକୋଷ୍ଟାଲ ଯୁଗଟି ତାହା ତ ବରଦାନ ଗୁଡ଼ିକର ପୁନଃସ୍ଥାପନର ଯୁଗଟି ଥିଲା ଆଧ୍ୟାତ୍ମିକ ବରଦାନ ଗୁଡ଼ିକର ପୁନଃସ୍ଥାପନର ଯୁଗ ତାହା ହିଁ ଥିଲା ବର୍ତ୍ତମାନ ପ୍ରଧାନ ପ୍ରସ୍ତରଟିର ଆଡ଼କୁ ଅଗ୍ରସର ହୋଇ ଚାଲୁଥିବା ଯୁଗଟି ଏହା ଯେ ଅଟେ ତାହାକୁ ଧ୍ୟାନ ରଖିଥାନ୍ତୁ ମୁଁ ଯେ କ'ଣ ଅର୍ଥ କରି କହିଥାଏ ତାହାକୁ ବୁଝନ୍ତି କି ପ୍ରଭୁଙ୍କ ଆଗମନର ସମୟଟି ତାହା ହିଁ ପରିଚିତ ହୋଇସାରିଅଛି ସମସ୍ତ ସୃଷ୍ଟିର ମଧ୍ୟରୁ ଈଶ୍ୱର କେବଳ ମଣ୍ଡଳୀକୁ ଆପଣାର ଅବସ୍ଥାରେ କେବଳ ଅବସ୍ଥାପିତ ଥାଇ ସେପରି ପରିଚିତ ହେବାର ବିଷୟକୁ ଅପେକ୍ଷା କରୁଅଛନ୍ତି ଆଜିର ସମସ୍ୟାଟି ଯାହାକି ମୁଁ ପ୍ରାୟତଃ ସାମ୍ନା କରିଥାଏ ତାହା ବସ୍ତୁତଃ ସମସ୍ତଙ୍କ ଅଟେ ଏହାକୁ ମୁଁ ସାକ୍ଷାତ କରୁଥିବା ପ୍ରତ୍ୟେକ ମଧ୍ୟ ଲକ୍ଷ୍ୟ କରିଥାଏ ମୁଁ ବାହାରକୁ ବୁଲିବାକୁ ଯିବା ନିମନ୍ତେ ପ୍ରସ୍ତୁତ ହେଉଥିଲି ମୋତେ ଶାରୀରିକ ସ୍ୱାସ୍ଥ୍ୟର ପରୀକ୍ଷଣ କରିବା ନିମନ୍ତେ ଆବଶ୍ୟକ ପଡ଼ିଥିଲା ଆପଣମାନେ ତାହା ଜାଣନ୍ତି ଯେହେତୁ ଆପଣମାନେ ଯଦି ବିଦେଶୀ ରାଷ୍ଟ୍ରଗୁଡ଼ିକୁ ଯିବାର ଯୋଜନା ପ୍ରସ୍ତୁତ କରନ୍ତି ଆପଣମାନେ ଧର୍ମପ୍ରଚାରକଗଣ ପୁଣି ଅନ୍ୟାନ୍ୟ ବ୍ୟକ୍ତିଗଣ ମଧ୍ୟ ଏହାକୁ ଜାଣନ୍ତି ମୁଁ ଯେତେବେଳେ ପରିଚିତ ହେଉଥିଲି ସେମାନେ ହେଠାସ୍ଥିତ କୋଠରୀଟିର ମଧ୍ୟରୁ ମୋତେ ବାହାରକୁ କାଢି ଆଣିଥିଲେ ମୋତେ ସେହି ଉତ୍କଟ ଧରଣର ପୋଥିକୁ ସେବନ କରିବାକୁ ପଡ଼ିଥିଲା ମୋ ପାଇଁ ତାହା ଅତି କଷ୍ଟଦାୟୀ ପଥ୍ୟ ପରି କିମ୍ବା ସେପରି ମୌସୁମୀ ପରି ବସ୍ତୁଟି ଥିଲା ପୁଣି ମୁଁ ତାହା ପାନ କରିବାରେ ଲାଗିଥିଲି ପୁଣି ସେହି ସ୍ଥାନରୁ ବାହାରି ଆସିଥିଲି ବସି ପଡ଼ିଥିଲି ପୁଣି ଅଧଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲି ପୁଣି ଏହା ମୋ ଉଦର ମଧ୍ୟରୁ ବାନ୍ତି ଆକାରରେ ବାହାରି ଆସିପାରେ ଅଥବା ନୁହେଁ ସେଥିପାଇଁ ଅପେକ୍ଷା କରି ରହିଥିଲି ମୁଁ ସେଠାରେ ଚାହିଁ ରହିଥିଲି ପୁଣି ଜନୈକା ସାଧାରଣ ମହିଳାଙ୍କୁ ଦେଖିବାକୁ ପାଇଥିଲି ଯିଏକି ପ୍ରାୟତଃ ମରିବା ଅବସ୍ଥାରେ ପହଞ୍ଚି ଯାଇଥିଲେ ଏପରି ହୃଦବୋଧ କରାଯାଉଥିଲା ସେ ତ ଏପରି ଦୁର୍ବଳ କିସମର ମହିଳା ଥିଲେ ହସ୍ତଗୁଡ଼ିକ ପୁଣି ପଦଗୁଡ଼ିକ ଖୁବ୍ ଛୋଟ ଆକୃତି ବିଶିଷ୍ଟ ଥିଲା ପୁଣି ମୁଁ ଜଣେ ବ୍ୟକ୍ତିଙ୍କ ନିକଟରୁ ବାହାରି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟକୁ ଯିବାରେ ଲାଗିଥିଲି ଏହି ବ୍ୟକ୍ତିଙ୍କ ନିକଟରୁ ସେହି ବ୍ୟକ୍ତିଙ୍କ ନିକଟକୁ ଅନବରତ ଯିବା ଆସିବା ଲାଗିଥିଲି ପୁଣି ତାଙ୍କ ନିକଟରେ ପହଞ୍ଚିବାକୁ ଲାଗିଥିଲି ପରିଶେଷରେ ସେ ଯେଉଁ ସ୍ଥାନ ଉପସ୍ଥିତ ଥିଲେ ସେହି ସ୍ଥାନକୁ ମୁଁ ଚାଲି ଆସିଥିଲି
ସେ ତ ମରିଯିବା ଅବସ୍ଥାକୁ ପହଞ୍ଚି ଥାଇଥିବା ଅତି ଦୁର୍ବଳା ଏବଂ ଅତି ଦୁର୍ବଳ କିସମର ମହିଳା ଦେଖାଯାଉଥିଲେ। ପୁଣି ମୁଁ ତାଙ୍କ ଅଧିକ ନିକଟ ଚାଲି ଆସିଥିଲି। ପୁଣି ମୁଁ କହିଥିଲି, ମହାଶୟ ମୋତେ କ୍ଷମା କରିଦେବେ। ସେ ପଚାରିଥିଲେ, ଆପଣ କିପରି ଅଛନ୍ତି? ଓହୋ, ସେ ତ ଖୁବ୍ ପୀଡିତା ଥିଲେ। ପୁଣି ମୁଁ ପଚାରିଥିଲି, ଆପଣଙ୍କ ଅବସ୍ଥା ସମ୍ବନ୍ଧ କିପରି, ଆପଣଙ୍କୁ କଣ ହୋଇଅଛି? ସେ କହିଥିଲେ, ମୋର କନ୍ୟାକୁ ଦେଖିବା ନିମନ୍ତେ ମୁଁ ଟ୍ୟୁସନକୁ ଯାଇଥିଲି। ମୁଁ ସେଠାରେ ପୀଡିତ ହୋଇ ପଡିଥିଲି, ତଥାପି ମୋର ବ୍ୟାଧିଟିର ବିଷୟରେ ସେମାନେ କିଛି ବୁଝିପାରିନଥିଲେ। ମୁଁ ତାଙ୍କୁ କହିଥିଲି, ମୁଁ ଆପଣଙ୍କୁ କେବଳ ଗୋଟିଏ ମାତ୍ର ପ୍ରଶ୍ନ ପଚାରିବାକୁ ଚାହେଁ। ଯେହେତୁ ମୁଁ ତାଙ୍କୁ ଏପରି କହିଥିଲି ଯେ ମୁଁ ଜଣେ ସୁସମାଚାର ପ୍ରଚାରକ ଅଟେ, ପୁଣି ଆପଣ ଜଣେ ଖ୍ରୀଷ୍ଟିଆନ ମହିଳା ଅଟନ୍ତି କି? ଯଦି ବା ସେହି ସମୟଟି ଆସି ଉପସ୍ଥିତ ହୁଏ, ସେ ଯିବା ନିମନ୍ତେ ଆପଣ ପ୍ରସ୍ତୁତ ଅଟନ୍ତି କି? ପୁଣି ସେ ମୋତେ ଏପରି କହିଥିଲେ, ମୁଁ ଅମୁକ ଅମୁକ ମଣ୍ଡଳୀର ସଦସ୍ୟ ଅଟେ। ମୁଁ କହିଥିଲି, ଆପଣଙ୍କୁ ମୁଁ ପଚାରିଥିବା ପ୍ରଶ୍ନ ଉତ୍ତର ତାହା ନୁହେଁ। ଈଶ୍ୱରଙ୍କ ଆତ୍ମାରେ ଭରପୁର ଥାଇ ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି କି? ପୁଣି ସେ ଯେତେବେଳେ ଆପଣଙ୍କୁ ଆହ୍ୱାନ କରିଥାନ୍ତି, ସେତେବେଳେ ତାଙ୍କ କତିକି ଯିବା ନିମନ୍ତେ ଆପଣ ପ୍ରସ୍ତୁତ ଅଟନ୍ତି କି? ପୁଣି ମୁଁ ଯେ କେଉଁ ବିଷୟଟି ସମ୍ବନ୍ଧରେ କଥାବାର୍ତ୍ତା କରୁଥିଲି ତାହାର ସମ୍ବନ୍ଧରେ ସେହି ମହିଳାଟି କିଛି ହେଲେ ଜାଣିନଥିଲେ। ବୁଝନ୍ତି ତ, ଓହୋ, ଅତି ଦୁଃଖପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଜଗତଟି ଆଜି ଅବସ୍ଥାନ କରି ରହିଅଛି। ପୁଣି ଆମମାନଙ୍କୁ ଆପଣା ନିଗୁଢ ତତ୍ତ୍ୱର ଜ୍ଞାନ ଆମମାନଙ୍କୁ ପରିଚିତ କରାଇଅଛନ୍ତି, ତାଙ୍କ ଆଗମନର ଗୃଢ ରହସ୍ୟକୁ ପ୍ରକାଶିତ କରିଅଛନ୍ତି। ମୋତେ ଆପଣମାନଙ୍କ ନିକଟରେ କିଛି ବିଶେଷ ଧରଣର ଶାସ୍ତ୍ରାଂଶକୁ ପାଠ କରିବାକୁ ଦିଅନ୍ତୁ। ମୁଁ ଏତେବେଳେ ପାଠ କରୁଥିଲି, ଆସନ୍ତୁ ତାଙ୍କ ଇଚ୍ଛାର ନିଗୁଢ ତତ୍ତ୍ୱର ଜ୍ଞାନ ଏ ବିଷୟଟିକୁ ଆମମାନେ ଖୋଲିବା। କିଛି ସମୟ ନିମନ୍ତେ ଆସନ୍ତୁ ଆମମାନେ ଏବ୍ରିୟ ନାମକ ପୁସ୍ତକଟିକୁ ଖୋଲିବା, ଏବ୍ରିୟ ସପ୍ତମ ଅଧ୍ୟାୟଟି ଖୋଲିବା। ଏହା ଯେ ସେହି ଅଧ୍ୟାୟଟି ଅଟେ ଏପରି ମୁଁ ବିଶ୍ୱାସ କରିଥାଏ। ପୁଣି ଏ ବିଷୟଟି ଉପରେ ଆମମାନେ ବିଚାର କରୁଥିବା ପୁଣି ଏପରି ଏକ ଶାସ୍ତ୍ରାସ୍ତ୍ରକୁ ଆପଣମାନେ ପାଠ କରିବି ଯାହାକି ଆପଣମାନଙ୍କୁ ଖୁବ୍ ଆତ୍ମସନ୍ତୁଷ୍ଟି ପ୍ରଦାନ କରିବ। ଆମମାନେ ତ ସ୍ୱର୍ଗୀୟ ସ୍ଥାନରେ ସମବେତ ହୋଇ ବସିଅଛୁ। ଏପ୍ରିୟ ପୁସ୍ତକଟିର ତାର ସପ୍ତମ ଅଧ୍ୟାୟ ଅଟେ। ପୁଣି ଏହି ମଲ୍କିସେଦକ ଏତେବେଳେ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ, ସାଲମର ରାଜା ଓ ଫୁରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ। ସେତେବେଳେ ନିଗୁଢ ତତ୍ତ୍ୱ ଜ୍ଞାନଟି କିପରି ଧରଣ ଅଟେ, ନିଗୁଢ ତତ୍ତ୍ୱ ଜ୍ଞାନଟି ଏହି ସ୍ଥାନରେ ପରିଚିତ ଅଟେ, ତାହାକୁ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ। ଏହି ବ୍ୟକ୍ତି ଜଣକ ଯିଏ କିଏ ଅଟନ୍ତି, ପରିଚିତ ଅଟନ୍ତି, ତାଙ୍କ ଇଚ୍ଛାର ନିଗୁଢ ତତ୍ତ୍ୱଟିକୁ ପରିଚିତ କରାଉଛନ୍ତି, ସେ କିଏ ଅଟନ୍ତି? ଏହି ମଲ୍କିସେଦକ ଜଣକ କିଏ ଅଟନ୍ତି? ମୁଁ ଏହି ସ୍ଥାନର ପ୍ରତ୍ୟେକ ଜଣଙ୍କୁ ଅଦ୍ୟାବଧି ବାଇବଲ ଗୁଡ଼ିକୁ ଖୋଲୁଥିବା ଦେଖୁଅଛି। ଏବ୍ରିୟ ନାମକ ପୁସ୍ତକରେ ତାର ସପ୍ତମ ଅଧ୍ୟାୟରେ ପାଉଲ କହୁଅଛନ୍ତି, ସେହି ସମାନ ବ୍ୟକ୍ତି କହୁଅଛନ୍ତି ଯିଏକି ଗାଲାତିଆମାନଙ୍କୁ ମଧ୍ୟ କହିଥିଲେ। ପୁଣି ଏହି ମଲ୍କିସେଦକ ସାଲମ ରାଜା ଓ ପୁରାତ୍ପର ଈଶ୍ୱରଙ୍କ ଯାଜକ ଥିଲେ। ସେ ଅବ୍ରାହମ ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ। ଅବ୍ରାହମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ। ଅନୁବାଦ କଲେ ଏହାଙ୍କ ନାମର ଅର୍ଥ ଧର୍ମ ରାଜା, ଦ୍ୱିତୀୟରେ ସାଲେମର ରାଜା। ଏହି ବ୍ୟକ୍ତି ଭିତରେ କିଏ ଥିଲେ ଯିଏକି ଶାନ୍ତି ରାଜା ମଧ୍ୟ ଅଟନ୍ତି? ଏହାଙ୍କ ପିତା କି ମାତା କି ବଂଶାବଳୀ କିମ୍ବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ। ଏହି ବ୍ୟକ୍ତି ତେବେ କିଏ ଥିଲେ, ସେ ପ୍ରକୃତରେ କିଏ ଥିଲେ? ତାଙ୍କ ପିତା ବୋଲି କେହି ନଥିଲେ, ମାତା ବୋଲି କେହି ନଥିଲେ, ତାଙ୍କ ମାତା ମଧ୍ୟ କେହି ନଥିଲେ। ସେ ଯେ କେବେ ଆରମ୍ଭ ହୋଇଥିଲେ ଏହା ମଧ୍ୟ କୌଣସି ପରିଚୟ ନଥିଲା। ପୁଣି ସେ ଯେ କଦାପି ମୃତ୍ୟୁଭୋଗ କରିବେ ଏହା ମଧ୍ୟ ବାଞ୍ଛିତ ସମୟ ଆଦୌ ରହିନଥିଲା। ସେ ଅବ୍ରାହମଙ୍କୁ ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ତାଙ୍କୁ ସାକ୍ଷାତ କରିଥିଲେ। ସେ କଣ କରିଥିଲେ, ସେ ବାହାରି ଯାଇଥିଲେ, ପୁଣି ଅବ୍ରାହମଙ୍କ ହୃଦ ଭାଇ ଲୋଟଙ୍କ ନିକଟକୁ ଯାଇଥିଲେ, ତାଙ୍କୁ ଫେରାଇ ଆଣିବା ନିମନ୍ତେ ସେଠାକୁ ସେ ଯାଇଥିଲେ। ପୁଣି ସେ ରାଜାମାନଙ୍କୁ ସଂହାର କରିଥିଲେ। ସେହି ରାଜାମାନେ କେଉଁମାନେ, କେତେ ସଂଖ୍ୟକ ଥିଲେ ଯେଉଁମାନଙ୍କୁ ସେ ସଂହାର କରିଥିଲେ? ମୁଁ ଏପରି ବିଶ୍ୱାସ କରେ ଯେ ସେମାନେ 10 କିମ୍ବା 15 ଜଣ ରାଜା ଥିଲେ ଯେଉଁମାନଙ୍କ ସହିତ ସେ ସେମାନଙ୍କୁ ସେମାନଙ୍କ ରାଜ୍ୟଗୁଡ଼ିକୁ ମଧ୍ୟ ସଂହାର କରିଥିଲେ। କିନ୍ତୁ ଅବ୍ରାହମ ଆପଣାର ସେବକମାନଙ୍କ ଅସ୍ତ୍ରଶସ୍ତ୍ର ସହିତ ସୁସଜ୍ଜିତ ଥିଲେ, ତାଙ୍କ ପଥରେ ଗୋଡ଼ାଇଥିଲେ, ରାତ୍ରି କାଳରେ ଆପଣଙ୍କୁ ପୃଥକ କରିଦେଇଥିଲେ। ଦେଖନ୍ତୁ ସେ କେତେବେଳେ ପ୍ରସ୍ତୁତ ହୋଇଥିଲେ ସେମାନଙ୍କୁ ସାକ୍ଷାତ ଦେଇଥିଲେ ତା ତ ରାତ୍ରିକାଳ ସମୟ ଥିଲା। ହେ ଭାଇମାନେ ଆମମାନେ ଯେତେବେଳେ ରାତ୍ରିକାଳୀନ ଅବସରରେ କାର୍ଯ୍ୟ କରିବୁ ଏକମାତ୍ର ଜ୍ୟୋତି ଯାହାକି ଆମମାନେ ଲାଭ କରିଅଛୁ ତାହା ତ ସୁସମାଚାରର ଆଲୋକ ଅଟେ। ମାତ୍ର ସେ ତ ଆପଣଙ୍କୁ ଅଲଗା କରି ରଖିଥିଲେ ପୁଣି ତାଙ୍କୁ ଧରି ପକାଇଥିଲେ ପୁଣି ତାଙ୍କୁ ଫେରାଇ ଆଣିଥିଲେ। ଆଉ ଆପଣଙ୍କର ଫେରନ୍ତା ପଥରେ ଯୁଦ୍ଧଟି ଶେଷ ହତ୍ୟାରେ ସେ ଫେରି ଆସିଥିଲେ। ଆସନ୍ତୁ ସମସ୍ତେ ମିଳିମିଶି ଆଦି ପୁସ୍ତକ 14 ଅଧ୍ୟାୟକୁ ଫେରି ଯାଉ। କାହାଣୀଟିକୁ ଅଧିକ ସୁସ୍ପଷ୍ଟ ରୂପେ ବୁଝିବା ନିମନ୍ତେ ସେପରି କରୁ। ଆସନ୍ତୁ ଆଦି ପୁସ୍ତକ 14 ଅଧ୍ୟାୟକୁ ପଦାର୍ପଣ କରିବା। ତାହେଲେ ଆଦି ପୁସ୍ତକ 14 ଅଧ୍ୟାୟ ଅଟେ। ହଁ ଆଦି ପୁସ୍ତକର 14 ଅଧ୍ୟାୟ ଅଟେ ଏପରି ମୁଁ ବିଶ୍ୱାସ କରେ। ହଁ ତାହା ହିଁ ଅଟେ। ଆସନ୍ତୁ ଆଦି ପୁସ୍ତକର 14:18 ପଦକୁ ଆମମାନେ ପୁନଶ୍ଚ ପାଠ କରିବାକୁ ଆରମ୍ଭ କରିବା। ଆସନ୍ତୁ ଏହାର କିଛିଟା ଆଗକୁ ବଢି ଆରମ୍ଭ କରିବା। ହଁ 18 ପଦଟି ଅଟେ। ଆଦି ପୁସ୍ତକ 14 ଅଧ୍ୟାୟର 18 ପଦ ତାହା ହିଁ ଅଟେ। ପୁଣି ମଲ୍କିସେଦକ ବର୍ତ୍ତମାନ ରାଜାମାନଙ୍କୁ ସଂହାର କଲା ଉତ୍ତରେ ଅବ୍ରାହମଙ୍କ ଫେରନ୍ତା ପଥରେ ଯାତ୍ରା ବିଷୟରେ ଏହା ବର୍ଣ୍ଣନା କରୁଅଛି। ଫେରି ଆସିଥିଲେ ଲୋଟଙ୍କୁ ସଙ୍ଗରେ ଫେରାଇ ଆଣିଥିଲେ। ସେ ଆପଣ ଫେରନ୍ତା ପଥରେ ଥିଲେ। ସେମାନେ ବାନ୍ଧି ନେଇଯାଇଥିବା ସମସ୍ତ ବ୍ୟକ୍ତିଗଣଙ୍କୁ ସଙ୍ଗେ ଧରି ସେ ଫେରି ଆସିଥିଲେ। ସମସ୍ତଙ୍କ ପରି ଦାଉଦଙ୍କ ସମତୁଲ ଯିଏକି ଚାଲି ଯାଇଥିଲେ ପୁଣି ସମସ୍ତଙ୍କୁ ଫେରାଇ ଆଣିଥିଲେ। ଦାଉଦ କଣ କରିଥିଲେ ସେ ଆପଣଙ୍କର ଛୋଟ ଫାଟାଣୀକୁ ସଙ୍ଗରେ ନେଇଥିଲେ ଓ ତାଙ୍କ ପୋଲର ଶିଶୁ ବେଶକୁ ସିଂହ ମୁଖରୁ ଛଡ଼ାଇ ଆଣି ତାକୁ ରକ୍ଷା କରିଥିଲେ। ଜଣେ ଅତି ବାଙ୍ଗରା କିସମର ବ୍ୟକ୍ତି ଥିଲେ ପୁଣି ଆପଣଙ୍କର ଛାଟିଣୀକୁ ସଙ୍ଗରେ ନେଇ ମେଷପୋଲର ପଛେ ପଛେ ଯାଉଥିବା ବିଷୟକୁ ବିଚାର କରି ଦେଖନ୍ତୁ। ଜଗତରେ ଏପରି କୌଣସି ବ୍ୟକ୍ତି ଅଟେ ଯିଏକି ଏହାକୁ ସେପରି କରିପାରେ? ଏଠାରେ ସ୍ଥିତ କେଉଁ ବ୍ୟକ୍ତି ଏପରି ହୋଇପାରନ୍ତି ତାଙ୍କ ବିଷୟ ମୋତେ କୁହନ୍ତୁ। ଆପଣ ହାତକୁ ଉଠାଇ ସେପରି ବ୍ୟକ୍ତ କରନ୍ତୁ। ଆପଣ ଯେ ଭ୍ରାନ୍ତ ବିଚାର ବିଶିଷ୍ଟ ବ୍ୟକ୍ତି ଅଟନ୍ତି ଏହାକୁ ମୁଁ ଯଥାଶୀଘ୍ର କହିପାରିବି। ମୋର ହସ୍ତକୁ ଉପରକୁ ଉଠାଇବା ବିଷୟଟି ଆପଣମାନେ ମୋଠାରେ ଦେଖିନଥିଲେ ନୁହେଁ। ମୁଁ ଯେ 30 ଜଣଙ୍କ ମଧ୍ୟରୁ 6 ଜଣଙ୍କୁ ସୁଦ୍ଧା ଯେ ରକ୍ଷା କରିଅଛି ଏପରି ଦୂରୋକ୍ତିର ବାକ୍ୟକୁ ଆଦୌ ପ୍ରକାଶ କରି ନପାରେ କିମ୍ବା ତାଙ୍କ ସହଯୋଗୀ ହୋଇ ସେପରି କରି ନପାରେ। ତଥାପି ସେ ତ ଏକ ସାଧାରଣ ଧରଣର ଛାଟିଣୀକୁ ହସ୍ତ ଧରି ତାଙ୍କ ପଛେ ପଛେ ଯାଇଥିଲେ। ତମର ଏକ ଛୋଟ ଛାଟିଣୀକୁ ଦୁଇ ପାଖରେ ବନ୍ଧା ହୋଇଥିବା ଦୁଇଟି ଫିତାକୁ ତନ୍ମଧ୍ୟରେ ବାନ୍ଧିଥିଲେ ଆଉ ସେ ତାହାକୁ ତାଡ଼ିବାକୁ ବୁଲାଇଥିଲେ। ସେ ଯେତେବେଳେ ଆହ୍ୱାନ କରିଥିଲା ପୁଣି ଆପଣଙ୍କର ବିରକ୍ତ ପଡ଼ିବା ବିଷୟରେ ଆହ୍ୱାନ ଦେଇ ତାହାକୁ ପ୍ରଦର୍ଶନ କରିବା ସମୟଟି ଗଲିଆତ ପାଇଁ ଯେତେବେଳେ ପ୍ରସ୍ତୁତ ହୋଇଥିଲା ସେତେବେଳେ ଯାଇ ସେ ଗଲିଆତର ସାମ୍ନା କରିଥିଲେ। ପୁଣି ସେପରି କହିଥିଲେ ସ୍ୱର୍ଗବାସୀ ପିତା ପରମେଶ୍ୱର ଯିଏକି ସିଂହ ମୁଖରୁ ପୁଣି ଭଲ୍ଲୁକର ମୁଖରୁ ମେଷ ଛୁଆଟିଏ ଉଦ୍ଧାର କରି ମୋତେ ସାହାଯ୍ୟ କରିଥିଲେ ତାହା ଯେ ଛାଟଣୀର ପରାକ୍ରମ ଥିଲା ଏପରି ତ ନୁହେଁ। ଏହା ସେ କଦାପି ସେପରି କହିନଥିଲେ ମାତ୍ର ତାହା ଯେ ଈଶ୍ୱରଙ୍କ ଶକ୍ତି ଥିଲା ଯିଏକି ତାଙ୍କ ସହବର୍ତ୍ତୀ ଥିଲେ ଏପରି ସେ କହିଥିଲେ। ସେହି ତ ସେହି ଶକ୍ତିଶାଳୀ ବ୍ୟକ୍ତି ଜଣକ ଥିଲେ ଯିଏକି ସେ ମେଷ ଛୁଆଟିକୁ ସିଂହ ମୁଖରୁ ଛଡ଼ାଇ ଆଣିବାରେ ସକ୍ଷମ ହୋଇଥିଲେ। ପୁଣି ତାହା ହିଁ ସେହି ଭରସା ବିଷୟ ଅଟେ ଯାହା ନିମନ୍ତେ ଆମମାନେ ଆଜିକାଲି କଥାବାର୍ତ୍ତା କରିଥାଉ। ଦାଉଦ ଇତସ୍ତତ ଭ୍ରମଣ କରୁଥିବା ସମୟରେ ଈଶ୍ୱର ତାଙ୍କୁ ପାଇଥିଲେ। ଆଜ୍ଞା ହଁ ଯେପରି ସେ ପାଇଥିଲେ ତାହା ତାଙ୍କ ପିତାଙ୍କର ବେଶମାନଙ୍କର ଖୋଜିବାର କାର୍ଯ୍ୟଟି ଥିଲା ଯାହାକି ସେ କରୁଥିଲେ। ପୁଣି ଥରଟିଏ ନିମନ୍ତେ ଯେତେବେଳେ ଟ୍ୟୁମର ରୋଗଟି ଆକ୍ରମଣ କରିଥାଏ କିମ୍ବା କର୍କଟ ବ୍ୟାଧିର ବ୍ୟାଧିଟି ଆକ୍ରମଣ କରିଥାଏ କିମ୍ବା ଅନ୍ୟ କୌଣସି ଗୁରୁତର ବ୍ୟାଧିଟି ଆକ୍ରମଣ କରିଥାଏ ପୁଣି ଚିକିତ୍ସକମାନଙ୍କ ଦ୍ୱାରା ଆରୋଗ୍ୟ ପ୍ରଦାନ କରିବାର ବାହାର ବିଷୟ କିମ୍ବା ଅସାଧ୍ୟର ବ୍ୟାଧି ପରି ତାହା ପରିଚିତ ହୋଇଥାଏ। ତଥାପି ତାହା ତ ଦାଉଦଙ୍କୁ ସ୍ଥଗିତ କରିପାରିନଥିଲା। ତଥାପି ସେ ସେହି ବ୍ୟକ୍ତି ପଛେ ପଛେ ଗମନ କରିଥିଲେ ହାତରେ ସେହି ସାଧାରଣ ଧର ଛାଟିଣୀକୁ ଧରି ତାର ପଛେ ପଛେ ଚାଲି ଯାଇଥିଲେ। ଯଦି ତୁମ୍ଭେ ମାନେ ମୋ ନାମରେ କିଛି ନିବେଦନ କର ସେ ତୁମମାନଙ୍କୁ ତାହା ପ୍ରଦାନ କରାଯିବ। ଚିକିତ୍ସକ ଜଣକ ତ ପରିହାସ କରିପାରନ୍ତି ପୁଣି ପ୍ରତ୍ୟେକ ଜଣ ଆପଣଙ୍କୁ ଛଟା କରିପାରନ୍ତି ଆଉ ସେଗୁଡ଼ିକୁ ମୁଁ ଭୃକ୍ଷେପ କରିନଥାଏ। ତଥାପି ଯେକୌଣସି ପ୍ରକାର ହେଉ ନା କାହିଁକି ସେ ତାହାର ପଛେ ପଛେ ଯିବେ ସେହି ମେଷଟିକୁ ସେ ପୋଲ ମଧ୍ୟକୁ ଫେରାଇ ଆଣିବେ। ଆଜ୍ଞା ହଁ ସେପରି ହିଁ ଅଟେ ସେପରି ହିଁ କରିବାର ଉଚିତ ବିଷୟ ଅଟେ। ସନ୍ତାନ ଆପଣଙ୍କ ହସ୍ତକୁ ତାଙ୍କ ଉପରେ ଉଠାଇ ନିଅନ୍ତୁ। ସେହି ସିଂହଟିକୁ ସେ ଆଘାତ କରିଥିଲେ ପୁଣି ତାହା ଉଠି ପଡ଼ିଥିଲା ପୁଣି ସେ ତାହାର ଦାଢ଼ି ଧରି ତାକୁ ଧରି ପକାଇଥିଲେ ଆଉ ତାକୁ ବଧ କରିଥିଲେ। অতি ছোট ধরনের বালকটিয়ে ছিল সম্ভবত 80 কিংবা 90 পাউন্ড ওজন বিশিষ্ট বালকটিয়ে সেতবে ছিল বর্তমান লক্ষ্য করন্তু মলকিসদক সালেমর রাজা যিকি শান্তি রাজা মধ্যে অটন্তি যে সালেম নামক স্থানটি পাহাড়ের নিকটবর্তী স্থানের অবস্থিত অটে যিকি জেরুসালেম রাজা ছিল যিকি তাহাই ছিল সে যে কে ছিল তাহাই এর পরিচয় অটে সে নিশ্চিত রূপে যথার্থ রূপে জেরুসালেমর রাজা হি ছিল যেহেতু জেরুসালেম সর্বপ্রথমে সালেম নামে পরিচিত ছিল যার অর্থ শান্তি অটে সে তো জেরুসালেম রাজা ছিল যে ধর্ম রাজা ছিল শান্তি রাজা ছিল সালেম রাজা ছিল সে জেরুসালেম রাজা ছিল সে তো ধর্ম রাজা ছিল শান্তি রাজা ছিল সালেম রাজা ছিল তাঁর পিতা কিংবা মাতা কেই হেলে নছিলে তাঁর জীবনের আরম্ভ কিংবা শেষ কিছু হলে জানা নথিলা তাঁর বংশাবলীর জানা মধ্যে নথিলা ওহ বা নিশ্চয়জনক বিষয় অটে এই ব্যক্তি জনক কি ছিল তাঁর ধ্যানের সহ লক্ষ্য করতু যুদ্ধ শেষ হলা উত্তরে বিজয় লাভ কলা উত্তরে সে যে কোণ কহিলে এখন ধ্যানের সহ লক্ষ্য করতু পুঁড়ি মলকিসেদক 18 পদ অটে আদি পুস্তকর 14 অধ্যায়ের 18 পদ অটে পুঁড়ি সালেমর রাজা মলকিসেদক রুটি ও দ্রাক্ষারস ঘেনি আসিলে সে সর্বপরিস্থ পরমেশ্বর যাজক সে অব্রাহাম আশীর্বাদ করে কহিলেন অব্রাহাম স্বর্গ ও পৃথিবীর অধিকারী সর্বপরিস্থ পরমেশ্বর আশীর্বাদ পাত্র হেতু সর্বপরিস্থ পরমেশ্বর ধন্য হেতু সে তুমার শত্রুগণ তুম্ভ হস্তরে সমর্পণ কলে সেতবে অব্রাহাম সবু দ্রব্যের দশমাংশ তা দেলে আসন্তু কিছু আগক বড়ি এর অধিক কিছু অংশক পাঠ করা অনন্তর সদম রাজা অব্রাহাম কহিলে তুম্ভে সমস্ত সম্পত্তি নিও মাত্র মনুষ্য সকল আম্ভক দিও অব্রাহাম সদম রাজা উত্তর দেলে উনি কহিলে মু স্বর্গ ও পৃথিবীর অধিকারী সদাপ্রভু উদ্দেশ্যে মোর হস্ত উঠাই কৌশি কি যেপরি ভাবে ব্যাখ্যা করে কহিথান্তি তাকে শ্রবণ করন্তু আরে বা যে কিপরি ভাবে ব্যক্ত করিথান্তি মু তোমার কিছু নেবি না খন্ডে সুতা কি জুতার বন্ধনী নেবি না কুটাটে সুতা নেবি না পথে আবার তুমে কহিব আমে অব্রাহাম ধনবান করিয়াছ কেবল মোহর যুবা লোক মানে যা ভোজন করেছেন তাহা নেবি
রাজা মানুষ সংহার করে ফেরিলা উত্তরে মলকিসেদক যে অব্রাহাম সহ সাক্ষাৎ করে ধ্যান রাখি থাকত ঈশ্বর নিগৃহ তত্ত্বটি এতবে পরিচিত হয়ে সারি সে কে ছিলেন কেউ জন হলে সুদ্ধা নুহ সম্বন্ধে সে কৌশি বংশাবলী সুদ্ধা পাইপারি নেহেতু তাঁর কে পিতা নথিলে পুঁ তাঁর কে মাতা মধ্যে নথিলে সে যে কেবে জাত হয়েছিল জানা নথিলা সে যে কদাপি মৃত্যুবরণ করেছিলেন এর কৌশি দিনর বিষয় সুদ্ধা জানা নথিলা সুতরাং যে কে ব্যক্তি হন্তু না কাহিকি সে অদ্যাবধি জীবিত অটন্তি তাঁর উৎপত্তি বিষয়ে কিছু হলে জানা নথিলা সুতরাং যে এল এলা এলোহিম তয়ংরু বিজাজিত তয়ংরু সবর্তী সর্বশক্তিমান ঈশ্বর ব্যতীত অন্য কেহি নথিলে যীশুঙ্কর পিতা ছিলে যীশুঙ্কর মাতা ছিলে যীশুঙ্কর আরম্ভ হবার সময়টি জ্ঞাত ছিলা যীশুঙ্কর জাগতিক দিনের শেষ সময়টি সুদ্ধা জানা ছিলা কিন্তু এই ব্যক্তিঙ্কর পিতা অবা মাতা কেই হে নথিলে আমেন তাঁর পিতা কি অবা মাতা কেই নথিলে যীশুঙ্কর পিতা এবং মাতা উভয়ে ছিলে কিন্তু এই ব্যক্তিঙ্কর পিতা অবা মাতা কেই হে নথিলে সুতরাং সে কন করে সুতরাং যুদ্ধ শেষ হেলা উত্তরে অব্রাহাম আপনার অধিকার কু লাভ কলা উত্তরে সে কন করে মন্ডলীটি আপনার সত্যাধিকার কু লাভ কলা উত্তরে আমাদের পুত্রগণ অধিকার কু লাভ করা নিমন্তে পবিত্র আত্মাঙ্ক দ্বারা আহত হয়েছিল সুতরাং প্রত্যেক ব্যক্তি আপনার সত্তাধিকার লাভ কলা উত্তরে যে উদ্দেশ্য নিমন্তে ঈশ্বর তাহলে আহ্বান করে থাকে তাহলে সে করে থাকে পুঁ রাস্তার শেষ প্রান্তরে ঠিয়া হয়ে থাকে পুঁ হাজার আত্মাগুলি পছে পছে যাই থাকে ସର୍ବପ୍ରଥମେ ଏହା ମଧ୍ୟ ରହିଥିବା ଭୟର ସମସ୍ତ ଅନ୍ଧକାରକୁ ପାଉଲ ଦେଖାଇ ଦେଇଥାନ୍ତି, କହିଥାନ୍ତି ତୁମମାନେ ଯଦି ଆହୁତଗଣ ହୋଇଥାଅ କୌଣସି ଏକ ଈଶ୍ୱରତତ୍ତ୍ୱ ଜ୍ଞାନର ଶିକ୍ଷାନୁସାରେ, ତୁମମାନେ ଆପଣଙ୍କର ଚିନ୍ତାଧାରା ଗୁଡ଼ିକୁ ଯଦି କାର୍ଯ୍ୟକାରୀ କରି ନଥାଅ, ତୁମମାନେ ଯଦି ପ୍ରକୃତରେ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇଥାଅ, ତେବେ ଜଗତର ଉତ୍ପତ୍ତି ପୂର୍ବରୁ ତୁମମାନଙ୍କୁ ଈଶ୍ୱର ପୂର୍ବରୁ ନିରୂପଣ କରିଥିଲେ। ପୁଣି ମେଷଶାବକଙ୍କ ପୁସ୍ତକରେ ତୁମମାନଙ୍କ ନାମକୁ ଜଗତର ଉତ୍ପତ୍ତି ପୂର୍ବେ ଲେଖିଦେଇଥିଲେ। ପୁଣି ଆମ୍ଭେମାନେ ଏତେବେଳେ ତମ୍ବେ ଛୁଇଁ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ଉପବେଶନ କରିଅଛୁ। ପୁଣି ଏକ ପବିତ୍ର ଜାତି, ମନୋନୀତ ବଂଶ, ଅତି ଆଶ୍ଚର୍ଯ୍ୟଜନକ ପ୍ରଜାଗଣ, ରାଜକୀୟ ଯାଜକବର୍ଗ ବୋଲି ଗଣ୍ୟ ହୋଇଅଛୁ। ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ ରୂପୀ ବଳିଦାନକୁ ଉତ୍ସର୍ଗ କରୁଅଛୁ, ତାହା ତ ଏପରି ଅଟେ, ଅର୍ଥାତ୍ ଆମମାନଙ୍କ ଉଷ୍ଠାଧାରରୁ ଜାତ। ପୁଣି ତାଙ୍କ ନାମର ସ୍ତୁତି, ଧନ୍ୟବାଦ, ପ୍ରଶଂସା ପ୍ରଦାନ କରୁଥିବା ବଳିଦାନର ଫଳଗୁଡ଼ିକୁ ଆମେ ତଦ୍ୱାରା ଉତ୍ସର୍ଗ କରୁଅଛୁ। ଲୋକେ ଭିତରକୁ ପଶି ଆସିଥାନ୍ତି ଆଉ ଏପରି କହିଥାନ୍ତି, ଏହି ବ୍ୟକ୍ତିଗତ ପାଗଳ ଅଟନ୍ତି, ସେପରି ନିଶ୍ଚୟ ଅଟନ୍ତି। ଈଶ୍ୱରଙ୍କ ଦତ୍ତ ଜ୍ଞାନଟି ମନୁଷ୍ୟ ନିକଟରେ ମୂର୍ଖତାର ବିଷୟ ଅଟେ, ପୁଣି ମନୁଷ୍ୟର ଜ୍ଞାନ ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ମୂର୍ଖତାର ବିଷୟ ଅଟେ। ସେମାନେ ଉଭୟ ପରସ୍ପରର ବିରୋଧୀ ଅଟନ୍ତି, ତଥାପି ଆତ୍ମାରେ ଭରପୁର ଥିବା ମଣ୍ଡଳୀଟିଏ, ଈଶ୍ୱର ଶକ୍ତିରେ ଭରପୁର ଥିବା ମଣ୍ଡଳୀଟିଏ, ସେ ତ ଏକତ୍ରିତ ରୂପେ ସ୍ୱର୍ଗୀୟ ସ୍ଥାନରେ ପ୍ରବେଶନ କରିଅଛି। ଈଶ୍ୱରଙ୍କ ପ୍ରଶଂସା ସୂଚକ ଧନ୍ୟବାଦର ଆଧ୍ୟାତ୍ମିକ ରୂପୀ ନୈବେଦ୍ୟ ଗୁଡ଼ିକୁ ଅର୍ପଣ କରୁଅଛି। ପବିତ୍ର ଆତ୍ମା ସେମାନଙ୍କ ମଧ୍ୟରେ ଚଳପ୍ରଚଳ କରୁଅଛନ୍ତି, ପାପ ଗୁଡ଼ିକୁ ପ୍ରଘଟିତ କରୁଅଛନ୍ତି, ପୁଣି ସେମାନଙ୍କ ମଧ୍ୟରେ ରହିଥିବା ସେହି ସବୁ ଅପକର୍ମ ଗୁଡ଼ିକୁ ପରିଚିତ କରାଇ ଦେଉଛନ୍ତି, ଯାହାକି ଭ୍ରାନ୍ତିପୂର୍ଣ୍ଣ ବିଷୟ ଗୁଡ଼ିକ ଅଟେ, ସେଗୁଡ଼ିକ ବିସ୍ତାର ରୂପେ ଦର୍ଶାଇ ଦେଉଛନ୍ତି, ପୁଣି ଏଗୁଡ଼ିକୁ ଯଥାସମ୍ଭବ ପ୍ରକାଶିତ କରୁଅଛନ୍ତି, ପୁଣି ସୁସ୍ପଷ୍ଟ କରୁଅଛନ୍ତି। କେଉଁ କାରଣରୁ ସେପରି ଅଟେ, ଈଶ୍ୱରଙ୍କ ସମ୍ମୁଖରେ ସଦାସର୍ବଦା ବିଦ୍ୟମାନ ହୋଇ ରହିଥିବା ରକ୍ତର ପ୍ରାୟଶ୍ଚିତ କର୍ମ ଯୋଗୁଁ ହିଁ ତଦ୍ରୂପ ଅଟେ। ଏତେବେଳେ ମନେ ରଖିଥାନ୍ତୁ, ଆଜି ପ୍ରାତଃ କାଳରେ ଆମମାନେ ଏହା ଉପରେ ବିଚାର କରିସାରିଅଛୁ, ଆପଣମାନେ ରକ୍ତ ଦ୍ୱାରା କଦାପି ଉଦ୍ଧାର ଲାଭ କରିନଥିଲେ, ଆପଣମାନେ ରକ୍ତ ଦ୍ୱାରା ଉଦ୍ଧାର ପ୍ରାପ୍ତ ଅବସ୍ଥାରେ ସୁରକ୍ଷିତ ଭାବେ ରଖାଯାଇଥିଲେ, ତଥାପି ଆପଣମାନେ ଅନୁଗ୍ରହ ଦ୍ୱାରା ଉଦ୍ଧାର ପାଇଥିଲେ। ଏହାକୁ ବିଶ୍ୱାସ କରୁଥିବା କାରଣରୁ ବିଶ୍ୱାସ ମାଧ୍ୟମରେ ଏହାକୁ ଲାଭ କରିଥିଲେ। ଈଶ୍ୱର ଆପଣଙ୍କ ଦ୍ୱାରଦେଶରେ ଏ ନିମନ୍ତେ ଆଘାତ ପ୍ରଦାନ କରିଥିଲେ, ଯେହେତୁ ସେ ଆପଣଙ୍କୁ ପୂର୍ବରୁ ନିରୂପଣ କରିସାରିଥିଲେ। ଆପଣମାନେ ଏଥିପ୍ରତି ଚାହିଁ ଦେଖିଥିଲେ, ପୁଣି ଏହାକୁ ବିଶ୍ୱାସ କରିଥିଲେ ଆଉ ଏହାକୁ ଗ୍ରହଣ କରିଥିଲେ। ପୁଣି ଆପଣମାନଙ୍କର ପାପ ଗୁଡ଼ିକର ନିମନ୍ତେ ସେହି ରକ୍ତ ପ୍ରାୟଶ୍ଚିତର କର୍ମଟିକୁ ସମ୍ପନ୍ନ କରିସାରିଥିଲେ। ମରଣରେ ରଖିଥାନ୍ତୁ, ମୁଁ ଏପରି କହିଥିଲି ଯେ ପାପ କରୁଥିବା ଯୋଗୁଁ ଈଶ୍ୱର ଜଣେ ପାପୀ କି ଆଦୌ ଦଣ୍ଡିତ କରନ୍ତି ନାହିଁ, କାରଣ ଆରମ୍ଭ ସମୟରୁ ସେ ତ ଜଣେ ପାପୀ ଅଟେ, ମାତ୍ର ସେ ଜଣେ ଖ୍ରୀଷ୍ଟିଆନକୁ ପାପ କରୁଥିବା କାରଣରୁ ଦଣ୍ଡିତ କରିଥାନ୍ତି। ପୁଣି ଯେହେତୁ ସେ ତାହାକୁ ଦଣ୍ଡିତ କରିସାରିଅଛନ୍ତି, ତେଣୁ ଖ୍ରୀଷ୍ଟ ଆମମାନଙ୍କ ଦୋଷ ତ୍ରୁଟିକୁ ଆପଣାପରେ ବହି ନେଇଅଛନ୍ତି। ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ, କାରଣ ସେମାନେ ଶରୀରର ବସରେ ଆଉ ନାହାନ୍ତି, ମାତ୍ର ଆତ୍ମାଙ୍କ ବସରେ ଅଛନ୍ତି। ସୁତରାଂ ଆପଣମାନେ ଯଦି କୌଣସି ଅପକର୍ମକୁ କରନ୍ତି, ତେବେ ତାହା ଜାଣିଶୁଣି ପାପ କଲା ଭଳି ଅଧର୍ମ ଅଟେ, ଅଧର୍ମଟି ନୁହେଁ, ଆପଣ ତ ସ୍ୱଇଚ୍ଛାରେ କଦାପି ପାପ କରନ୍ତି ନାହିଁ। ଏହି ଜଣେ ବ୍ୟକ୍ତି ଯିଏକି ସ୍ୱଇଚ୍ଛାରେ ପାପ କରନ୍ତି, ସେ ଅପସରି ଯାଆନ୍ତି, ପୁଣି ଜାଣିଶୁଣି ପାପ କରିଥାନ୍ତି, ସେ ତ ଅଦ୍ୟାବଧି ଶରୀର ମଧ୍ୟରେ ଆଦୌ ସମ୍ପର୍କ ସ୍ଥାପନ କରି ରହିନଥାନ୍ତି। ତଥାପି ସେହି ଜଣେ ବ୍ୟକ୍ତି ଯଦି ଥରେ ମାତ୍ର ଜନ୍ମରେ ପ୍ରବେଶ କରି ଯାଆନ୍ତି, ତତ୍ପରେ ସେ ମୃତ ଅଟନ୍ତି, ପୁଣି ଖ୍ରୀଷ୍ଟଙ୍କଠାରେ ଈଶ୍ୱରଙ୍କ ମଧ୍ୟରେ ତାଙ୍କ ଜୀବନଟି ଏଥିମନ୍ତେ ଗୁପ୍ତ ହୋଇ ରହିଯାଇଥାଏ, ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଯାଇଥାଏ, ପୁଣି ଶୟତାନ ସୁଦ୍ଧା ତାହାକୁ ସ୍ପର୍ଶ କରିପାରିନଥାଏ, ସେ ତ ତନ୍ମଧ୍ୟରେ ରହିଥିବା ଯୋଗୁଁ ପାପରୁ ବହୁ ଦୂରରେ ରହିଯାଇଥାଏ। ପୁଣି ଏଥିପୂର୍ବେ କି ଶୟତାନ ତା ନିକଟକୁ ପହଞ୍ଚିଥାଏ, ତା ପୂର୍ବରୁ ସେ ତହିଁରୁ ଅବଶ୍ୟ ଦୂରେଇ ରହିଥିବ, କାରଣ ସେ ମୃତ ଅଟେ। କୌଣସି ମୃତ ବ୍ୟକ୍ତିଙ୍କୁ ତୁମ୍ଭେ ଜଣେ ନରାଧମ ବ୍ୟକ୍ତି ଅଟ ଏପରି କହନ୍ତୁ, ପୁଣି କଣ ଘଟିଥାଏ ତାକୁ ଲକ୍ଷ୍ୟ କରନ୍ତୁ, ଗୋଟିଏ ପାର୍ଶ୍ୱକୁ ବୈଠା ମାରି ଅଲଗାଇ ଦେଇ କୁହନ୍ତୁ, ତୁମେ ଜଣେ ବୃଦ୍ଧ ବିଧର୍ମୀ ବ୍ୟକ୍ତି ଅଟ, ସେ ଶବଟିଏ ସେ ଶବ୍ଦଟିଏ ସୁଦ୍ଧା କହିବ ନାହିଁ, ତାହା ହିଁ ସତ୍ୟ କଥା ଅଟେ। ପୁଣି ସେ ନିଶ୍ଚଳ ଭାବେ ସେଠାରେ ପଡି ରହିଥିବ। ପୁଣି ସେହି ବ୍ୟକ୍ତିଟି ଯିଏକି ଖ୍ରୀଷ୍ଟରେ ମୃତ ଅଟନ୍ତି, ଆପଣମାନେ ତାଙ୍କୁ ବିଧର୍ମୀ ବୋଲି କହିପାରନ୍ତି, ପୁଣି ଯାହା ଇଚ୍ଛା କରନ୍ତି ସେପରି ନାମକରଣ କରି ତାଙ୍କୁ ପରିଚିତ କରାଇପାରନ୍ତି, ତଥାପି ସେ କଦାପି ବିରୋଧ କରି କିଛି କହିନଥାନ୍ତି। ଯଦି ସେପରି କିଛି ହୋଇଥାଏ ତେବେ ସେ କୌଣସି ଏକ ସ୍ଥାନକୁ ଧୀରେ ସୁସ୍ଥେ ଚାଲି ଯାଇଥାନ୍ତି, ପୁଣି ଆପଣଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି, ତାହା ହିଁ ସତ୍ୟ କଥା ଅଟେ। ଓ ତଥାପି ସେମାନଙ୍କ ମଧ୍ୟରୁ କେତେକ ଖୁବ୍ ଜୀବନ୍ତ ଧରଣ ଅଟନ୍ତି, ତାହା ହିଁ ସେପରି ଆଚରଣଟି ଅଟେ ଯାହା ନିମନ୍ତେ ମୁଁ ଅତ୍ୟନ୍ତ ଚିନ୍ତାଶୀଳ ଅଟେ। ଆମମାନେ ମୃତ ବ୍ୟକ୍ତିଗଣଙ୍କୁ ଯେ କବରସ୍ଥ କରୁଅଛୁ ଏପରି ଧାରଣା କରାଯାଉଅଛୁ। ସେମାନେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ମୃତ ଅଟନ୍ତି, ଆମମାନେ ସେମାନଙ୍କୁ ଜଳରେ ସମାଧିସ୍ଥ କରୁଅଛୁ। ସମୟ ସମୟରେ ଆମମାନେ ସଂଖ୍ୟାଧିକ ବ୍ୟକ୍ତିଗଣଙ୍କୁ କବରସ୍ଥ କରି ପକାଇଥାଉ ଯେଉଁମାନେ କି ବାସ୍ତବରେ ଜୀବିତ ଅଟନ୍ତି। ବିଦ୍ୱେଷର, ଲମ୍ପଟତାର, ଝଗଡ଼ାର ଦୁଷ୍କର୍ମ ଗୁଡ଼ିକୁ ସେମାନଙ୍କ ମଧ୍ୟରେ ଭରି ରହିଥାଏ। ପୁଣି ମଣ୍ଡଳୀ ମଧ୍ୟରେ ଏହା ବିଶେଷ ରୂପେ ଦେଖିବାକୁ ମିଳିଥାଏ,
ତଥାପି ସେଗୁଡ଼ିକୁ ଆମେ ଦୂରେଇ ଦେଇ ପାରିନଥାଉ। ମାତ୍ର ଈଶ୍ୱର ସେପରି କରିଥାନ୍ତି,
ସେ ଆପଣାର ସନ୍ତାନଗଣକୁ ଚିହ୍ନନ୍ତି, ପୁଣି ସେ ଆପଣାର ମେଷଗଣକୁ ଚିହ୍ନନ୍ତି, ସେ ପ୍ରତିଟି ରବର ସହିତ ପରିଚିତ ଅଟନ୍ତି, ସେ ଆପଣାର ସନ୍ତାନଗଣକୁ ଚିହ୍ନନ୍ତି, ସେ ଯେ କାହାକୁ ଆହ୍ୱାନ କରିପାରନ୍ତି ତାହାକୁ ସେ ଚିହ୍ନନ୍ତି, ପୁଣି ସେ ଯେ କାହାକୁ ପୂର୍ବରୁ ନିରୂପିତ କରିସାରିଥିଲେ ତାହାକୁ ମଧ୍ୟ ସେ ଚିହ୍ନନ୍ତି, ସେ କାହାକୁ ସେହି ବିଷୟଗୁଡ଼ିକୁ ଦାନ କରିଛନ୍ତି ତାହା ତାଙ୍କୁ ଜଣା। ପୁଣି ତାହାଦ୍ୱାରା ସେ କିପରି ଭାବରେ ଆପଣ ପରିଚିତ କରାଉଛନ୍ତି ଏହାକୁ ମଧ୍ୟ ସେ ବୁଝନ୍ତି। ସେ କିପରି ଭାବରେ ଈଶ୍ୱର ଆପଣା ସନ୍ତାନମାନଙ୍କ ଉପରେ ଭରସା କରିପାରନ୍ତି, କ'ଣ ଯେ କରାଯିବ ସେ ବିଷୟରେ ନିର୍ଭର କରିପାରନ୍ତି, କାରଣ ସେମାନେ ଯେ ଠିକ୍ ସେହି ପ୍ରକାର ଭାବରେ କରିବେ ଏହାକୁ ସେ ବୁଝିଥାନ୍ତି। ଈଶ୍ୱର ଯେ ସେପରି କରିଥାନ୍ତି ଏହା ଆପଣମାନେ ବିଶ୍ୱାସ କରନ୍ତି କି? ଯେହେତୁ ସୈତାନ ସୁଦ୍ଧା ଆଇବଙ୍କୁ ଏକଥା କହିଥିଲା, ଏକଥା ଈଶ୍ୱରଙ୍କୁ ଆଇବଙ୍କ ବିଷୟରେ ଏପରି କହିଥିଲା, ହଁ ତୁମ୍ଭେ ଏକ ଦାସ ପାଇଅଛ। ଈଶ୍ୱର ଏପରି କହିଥିଲେ ଏହି ଜଗତରେ ତାଙ୍କ ପରି କୁକ୍ରିୟା ତ୍ୟାଗୀ ଲୋକ କେହି ଜଣେ ହେଲେ ନାହାନ୍ତି। ସେ ତ ଅତ୍ୟନ୍ତ ଧାର୍ମିକ ବ୍ୟକ୍ତି ଅଟନ୍ତି, ମୋର ତାଙ୍କ ପ୍ରତି ପୂର୍ଣ୍ଣ ଭରସା ରହିଅଛି। ସୈତାନ କହିଥିଲା ଓହୋ ପୃଥିବୀ ବିଷୟରେ ସେ ପ୍ରଚୁର ପରିମାଣରେ ଧନାଢ୍ୟ ଅଟେ, ମୋତେ କିଛି କ୍ଷଣ ନିମନ୍ତେ ତାଙ୍କୁ ମୋ ହାତରେ ସମର୍ପଣ କରିଦିଅନ୍ତୁ, ପୁଣି ଆପଣଙ୍କ ମୁଖ ଉପରେ ଆପଣଙ୍କୁ ଶାପ ଦେବା ନିମନ୍ତେ ମୁଁ ତାହାକୁ ଅବର୍ତ୍ତାଇବି। ସେ କହିଥିଲେ ଯେ ତୁମ୍ଭ ହସ୍ତରେ ସମର୍ପିତ ଅଟେ, ମାନେ ତୁମ୍ଭେ ତାହାର ଜୀବନ ଉପରେ କ୍ଷତି ଘଟାଅ ନାହିଁ। ବୁଝନ୍ତି ତ, ପୁଣି ସେ ସମସ୍ତ ପ୍ରକାର ଯାତନା ଗୁଡ଼ିକ ତାଙ୍କ ଉପରେ ଘଟାଇଥିଲା, ମାତ୍ର ତାଙ୍କ ପ୍ରାଣ ଉପରେ କୌଣସି ଆପଦକୁ ଘଟାଇ ପାରିନଥିଲା। ଓହୋ ପୁଣି ଆଇବ, ଏହାର ପରିବର୍ତ୍ତେ ସେ କଣ କରିଥିଲେ? ଈଶ୍ୱର ତାଙ୍କର ସନ୍ତାନଗଣକୁ ଯେତେବେଳେ ମୃତ୍ୟୁ ଦ୍ୱାରା ଆଘାତ କରିଥିଲେ ସେତେବେଳେ ସେ କି ତାଙ୍କୁ ଶାପ ଦେଇଥିଲେ? ଯେତେବେଳେ ସୈତାନ ସେହି ସକଳ ଆପଦ ଗୁଡ଼ିକ ତାଙ୍କ ଉପରେ ଘଟାଇଥିଲା, ପୁଣି ତାଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡ଼ିଥିଲା, ସେତେବେଳେ ସେ କି ଈଶ୍ୱରଙ୍କୁ ଶାପ ଦେଇଥିଲେ? ଆଇବ ତ ପ୍ରଶ୍ନଟିଏ ସୁଦ୍ଧା ପଚାରି ନଥିଲେ, ଯେ ଆପଣଙ୍କ ମୁଖ ବଳରେ ପଡି ଯାଇଥିଲେ, ପୁଣି ତାଙ୍କୁ ଆରାଧନା କରିଥିଲେ, ହାଲେଲୁୟା କହିଥିଲେ, ଈଶ୍ୱର ଦେଇଥିଲେ ପୁଣି ଈଶ୍ୱର ନେଇ ଅଛନ୍ତି, ଈଶ୍ୱରଙ୍କ ପବିତ୍ର ନାମର ଧନ୍ୟବାଦ ହେଉ। ଆପଣଙ୍କ ଅବସ୍ଥାଟି ଠିକ୍ ତଦ୍ରୂପ ହିଁ ଅଟେ। ଆପଣଙ୍କର ପୂର୍ଣ୍ଣ ଆସ୍ଥା ଯେ ଆଇବଙ୍କ ପ୍ରତି ଥିଲା ଏହା ଈଶ୍ୱର ଜାଣିଥିଲେ, ସେ ଯେ କେତେ ଅଧିକ ରୂପେ ଆପଣଙ୍କୁ ଭରସା କରିପାରନ୍ତି ଏହା ମଧ୍ୟ ସେ ବୁଝିଥାନ୍ତି, ସେ ଯେ ମୋତେ କେତେ ଅଧିକ ରୂପେ ଭରସା କରିପାରନ୍ତି ତାହା ମଧ୍ୟ ସେ ଜାଣନ୍ତି। ତଥାପି ସେହି ସନ୍ତାନକୁ ଏତେବେଳେ ଅବସ୍ଥାନ କରୁଥିବାର ବିଷୟଟି ଅଟେ ଯାହା ଉପରେ ଆମେ ଏତେବେଳେ କଥାବାର୍ତ୍ତା କରୁଅଛୁ। ପୁଣି ବାଇବଲରେ ଯେତେବେଳେ ଯୁଦ୍ଧ ପୁରାପୁରି ଭାବରେ ଶେଷ ହୋଇଯାଇଥିଲା, ଯେତେବେଳେ ସବୁକିଛି ବିଷୟର ଅବସ୍ଥାନ ଘଟିଥିଲା, ତତ୍ପରେ ପରବର୍ତ୍ତୀ କ୍ରମଟି ଆମମାନେ କ'ଣ କରିଥିଲୁ? ଯୁଦ୍ଧର ଅବସ୍ଥାନ ଘଟିବା ଉତ୍ତରେ ଆମମାନେ କ'ଣ କରିଥାଉ? ଆମମାନେ ଯେ କ'ଣ କରିଥାଉ ତାହା ଆପଣମାନଙ୍କୁ ଜଣା ଅଛି କି? ଆମମାନେ ମଲ୍କସିଦ୍ଧଙ୍କ ସହିତ ସାକ୍ଷାତ କରିବାର ଆବଶ୍ୟକତାକୁ ଉପଲବ୍ଧି କରିଥାଉ। ଆସନ୍ତୁ ମାଥିଉ 16:16 ଖୋଲିବା, ଯଥାଶୀଘ୍ର ଖୋଲିବା, ପୁଣି ତାହା ଉପଯୁକ୍ତ ବିଷୟ ଅଟେ ଅବା ନୁହେଁ ତାହାକୁ ଲକ୍ଷ୍ୟ କରିବା। ସାଧୁ ମାଥିଉଙ୍କ ସୁସମାଚାରର 16:16 ଅଟେ, ତାହା ଯେ ସମ୍ପୂର୍ଣ୍ଣ ରୂପେ ସତ୍ୟ କଥା ଅଟେ ଏଥିରେ ମୁଁ ନିଶ୍ଚିତ ଅଟେ। ତା ମାଥିଉ 16:16 ଅଟେ।
ମାଥିଉ ଛଅ ନୁହେଁ ତାହା ଭୁଲ ଅଟେ, ତାହା ସେତିକିଟା ନିକଟବର୍ତ୍ତୀ। ମାଥିଉ ଛବିଶ ଛବିଶ ପଦ ସହିତ ହୋଇନପାରେ, ଏଠାରେ ଷୋହଳ ପଦଟି ଅଟେ। ସେ ଜୀବନ ପିତରଙ୍କୁ କହୁଅଛନ୍ତି କ୍ଷମା କରିବେ, ମୁଁ ସେପରି କହିବା ନିମନ୍ତେ ଅର୍ଥ ପ୍ରକାଶ କରିନଥିଲି। ମାଥିଉ ଛବିଶ ଅଧ୍ୟାୟର ଛବିଶ ପଦଟି ଯେହେତୁ ଶେଷ ରାତ୍ରଭୋଜର ଘଟଣାଟି ଅଟେ, ତାହା ହିଁ ସେ ବିଷୟଟି ଅଟେ ଯାହାକୁ ବ୍ୟାଖ୍ୟା କରି କହିବାକୁ ମୁଁ ଚେଷ୍ଟା କରୁଅଛି। ମାଥିଉ ଛବିଶ ଅଧ୍ୟାୟର ଛବିଶ ପଦଟି ଅଟେ। ବର୍ତ୍ତମାନ ଆମେ ସେହି ସ୍ଥାନରେ ପହଞ୍ଚି ଯାଇଅଛୁ, ଆମେ ଶେଷ ରାତ୍ର କାଳର ଶେଷ ରାତ୍ର ଭୋଜର ଘଟଣା ଉପରେ ଯେତେବେଳେ ବିଚାର ବିମର୍ଶ କରିବାକୁ ଯାଉଅଛୁ। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମ ରକ୍ତ ଅନେକଙ୍କ ନିମନ୍ତେ ପାପ କ୍ଷମା ଉଦ୍ଦେଶ୍ୟରେ ପତିତ ହେଉଅଛି, ଏ ମୋର ସେହି ରକ୍ତ ପାପ କ୍ଷମା ନିମନ୍ତେ ଅଧର୍ମ ଗୁଡ଼ିକ ନିମନ୍ତେ। ସେହି ଖ୍ରୀଷ୍ଟିଆନ ବ୍ୟକ୍ତିଗଣ ଯେଉଁମାନେ ଭୁଲ ଭ୍ରାନ୍ତିର କର୍ମ ଗୁଡ଼ିକ କରିଥାନ୍ତି, ସେହି ଖ୍ରୀଷ୍ଟିଆନ ବ୍ୟକ୍ତିଗଣ ସଦାସର୍ବଦା ଭୁଲ ଭ୍ରାନ୍ତିର କାର୍ଯ୍ୟ ଗୁଡ଼ିକ କରି ବସିଥାନ୍ତି। ଉତ୍ତମ ବିଷୟ ଅଟେ, ତଥାପି ବର୍ତ୍ତମାନ ଶ୍ରବଣ କରନ୍ତୁ, ଅଣତିରିଶ ପଦଟିକୁ ଶୁଣନ୍ତୁ। କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଯେଉଁଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳ ରସ ପାନ କରିବି, ସେହିଦିନ ପର୍ଯ୍ୟନ୍ତ ଆଜିଠାରୁ ଏହାକୁ କେବେ ହେଁ ପାନ କରିବି ନାହିଁ। କଣ ହେଲା, ଅବ୍ରାହମ ଆପଣା ଅଧିକାରକୁ ଲାଭ କଲା ଉତ୍ତରେ ମଲ୍କିସେଦକ ମଧ୍ୟ ଠିକ୍ ସେହି ପରିସର କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲେ, ଆପଣା ଲୋକମାନଙ୍କୁ ଉଚିତ ପ୍ରକାରେ ବ୍ୟବସ୍ଥାପିତ କରିଥିଲେ, ପୁଣି ଯୁଦ୍ଧକୁ ଜିଣିଥିଲେ, ଆଉ ସେ ଫେରି ଆସିଥିଲେ, ପୁଣି ରୋଟି ଓ ଦ୍ରାକ୍ଷରସ ଘେନି ତାଙ୍କ ପାଖକୁ ମଲ୍କିସେଦକ ଆସିଥିଲେ। ଯୁଦ୍ଧଟି ଶେଷ ହେଲା ଉତ୍ତରେ ତତ୍ପରେ ଆମ୍ଭେମାନେ ବିବାହ ଭୋଜକୁ ଆସ୍ୱାଦନ କରିବୁ, ଯୀଶୁଙ୍କ ସଙ୍ଗରେ ସେହି ଭୋଜଟିକୁ ଆମେ ଆସ୍ୱାଦନ କରିବୁ, ଯୀଶୁଙ୍କ ସଙ୍ଗରେ ବାସ କରି ସେ ନୂତନ ପୃଥିବୀରେ ତାହା ଭୋଜନ କରିବୁ। ଓ ପ୍ରଭୁଙ୍କ ନାମର ସନ୍ତି ପ୍ରଶଂସା ହେଉ, ଉତ୍ତମ କଥା ଅଟେ। ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମମାନଙ୍କୁ ଆପଣା ଇଚ୍ଛାର ନିଗୁଢ ତତ୍ତ୍ୱ ଜ୍ଞାନ ଜ୍ଞାତ କରାଇଅଛନ୍ତି। ବର୍ତ୍ତମାନ ଏଫିସିଅ ଏକ ପର୍ବ ନଅ ପଦ ପୂରକୁ ଫେରିଯାଇଅଛୁ, ଯାହା ସେ ଆପଣା ସଂକଳ୍ପ ଅନୁସାରେ ଇଚ୍ଛା ପ୍ରକାଶ କରିଅଛନ୍ତି, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଂକଳ୍ପାନୁସାରେ। ପୁଣି ସେ ବିଷୟଟିକୁ ମନେ ରଖିଥାନ୍ତୁ, ଆମମାନେ ଏହି ବିଷୟଟିକୁ କିଛି ସମୟ ପୂର୍ବେ ବିଚାର କରିସାରିଅଛୁ। ଏଫିସିଅ ଏକମ ଅଧ୍ୟାୟର ଦଶ ପଦଟି ଅଟେ, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଂକଳ୍ପାନୁସାରେ। ପୁଣି ଆମମାନେ ଶିକ୍ଷା କଲୁ ଯେ କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ବିଷୟଟି କାହା ପାଇଁ ଅପେକ୍ଷା କରୁଅଛି, ସମସ୍ତ ପ୍ରକାର କାଳର ପୂର୍ଣ୍ଣତା ନିମନ୍ତେ ଅପେକ୍ଷା କରୁଅଛି। ଏହା ସେହି ସମୟଟି ଅଟେ ଯେତେବେଳେ କି ପାପ ଦୂରୀଭୂତ ହୋଇଯିବ, ଯେତେବେଳେ ଅଧର୍ମ ଦୂର ହୋଇଯିବ, ସେହି ସମୟଟି ଅଟେ ଯେତେବେଳେ ମୃତ୍ୟୁର ଅବସାନ ଘଟିବ, ସେହି ସମୟ ଅଟେ ଯେତେବେଳେ ରୋଗ ଦୁଃଖ ବୋଲି କିଛି ରହିନଥିବ, ତାହା ସେହି ସମୟ ଅଟେ ଯେତେବେଳେ ଅଧର୍ମର ଅବସାନ ଘଟିବ, ତାହା ସେହି ସମୟ ଅଟେ ଯେତେବେଳେ ସମସ୍ତ ପ୍ରକାରର ଅରାଜକତାର ବିଷୟ ଗୁଡ଼ିକ ଯେପରିକି ଜିନିଷ ଗୁଡ଼ିକର ଅପପ୍ରୟୋଗର ବିଷୟ ଅଟେ, ଯାହାକୁ ଶୈତାନ ଅପପ୍ରୟୋଗ କରିଦେଇଅଛି, ତାହା ଦୂରୀଭୂତ ହୋଇଯିବ, ତାହା ସେହି ସମୟ ଅଟେ। ପୁଣି ସମୟଟି ଆପଣା ସାଙ୍ଗେ ଯେତେବେଳେ ଶେଷ ହୋଇଯିବ, ତାହା ସେପରି ଏକ ସମୟ ଅଟେ। ଦେଖନ୍ତୁ, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଂକଳ୍ପ ଅନୁସାରେ ସମସ୍ତ ବିଷୟ ଯୀଶୁଙ୍କଠାରେ ଏକୀଭୂତ କରିବେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ, ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। ଯେପରିକି ଆଜିର ପ୍ରାତଃ କାଳରେ ମୁଁ କହିଥିଲି, ସେହି ପ୍ରତ୍ୟେକ ଆଭୂଷଣ ଗୁଡ଼ିକ ଯାହାକୁ ଆମେ ଲାଭ କରିଅଛୁ, ସେହି ପ୍ରମୁଖ ମାତ୍ର କ୍ଷୁଦ୍ର ବିଷୟ ଗୁଡ଼ିକ ତାହା ହିଁ ଅଟେ। ଆପଣମାନେ ସେଗୁଡ଼ିକୁ ଆଦି ପୁସ୍ତକ ଉପରେ ଆଧାରିତ କରି ରଖିପାରନ୍ତି, ଆପଣମାନେ ସେଗୁଡ଼ିକୁ ଯାତ୍ରା ପୁସ୍ତକ ଉପରେ ଆଧାରିତ ରଖିପାରନ୍ତି, ଆପଣମାନେ ସେଗୁଡ଼ିକ ଲେବ୍ୟ ପୁସ୍ତକ ଉପରେ ଆଧାରିତ ରଖିପାରନ୍ତି, ପୁଣି ଏହିପରି ଭାବରେ ସେଗୁଡ଼ିକୁ ଅନ୍ୟ ଯେକୌଣସି ପୁସ୍ତକ ଗୁଡ଼ିକ ମଧ୍ୟରେ ଦେଇ ଗମନ କରାଇପାରନ୍ତି। ପୁଣି ପ୍ରକାଶ ବାକ୍ୟରେ ମଧ୍ୟରେ ଉପସ୍ଥିତ ହେଲା ଉତ୍ତରେ ସେଗୁଡ଼ିକ ଯୀଶୁ ବୋଲି ହିଁ କେବଳ ପରିଚିତ ହୋଇ ସେଠାରେ ଅବସାନ ଘଟିଥାଏ। ଆପଣ ଯୋସେଫଙ୍କୁ ଉଦାହରଣ ସ୍ୱରୂପ ଗ୍ରହଣ କରନ୍ତୁ। ଆପଣମାନେ ଅବ୍ରାହମଙ୍କୁ, ଇସହାକଙ୍କୁ, ଜାକୁବଙ୍କୁ, ପୁଣି ଦାଉଦଙ୍କୁ ଉଦାହରଣ ସ୍ୱରୂପେ ଗ୍ରହଣ କରନ୍ତୁ। ଏହି ବହୁମୂଲ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ଆପଣମାନେ ଯେକୌଣସି ଧର୍ମପ୍ରାଣ ବ୍ୟକ୍ତିଙ୍କୁ ଈଶ୍ୱରଙ୍କ ସେହି ଧାର୍ମିକ ଲୋକମାନଙ୍କୁ ଉଦାହରଣ ସ୍ୱରୂପେ ଗ୍ରହଣ କରନ୍ତୁ। ପୁଣି ସେମାନେ ମଧ୍ୟରୁ ପ୍ରତ୍ୟେକଙ୍କ ଜୀବନ ଦ୍ୱାରା ଯୀଶୁଖ୍ରୀଷ୍ଟରେ ପରିଚିତ ହୋଇଥାନ୍ତି ଅବା ନୁହେଁ ତାକୁ ଲକ୍ଷ୍ୟ କରନ୍ତୁ। ଯେପରି ଏ ସମସ୍ତ ବିଶ୍ୱ ଏକ ଜଣ ବ୍ୟକ୍ତି ଅର୍ଥାତ୍ ଯୀଶୁଖ୍ରୀଷ୍ଟ ମଧ୍ୟରେ ଏକୀଭୂତ କରିବେ। ସେତେବେଳେ କିଛି ଆଗକୁ ବଢିବା, ପୁଣି ସେ ଏଗାର ପଦକୁ ଧ୍ୟାନ କରିବା। ତାଙ୍କଠାରେ ମଧ୍ୟ ଆମମାନେ ଅଧିକାର ସ୍ୱରୂପ ହୋଇଅଛୁ, ଅଧିକାର ସ୍ୱରୂପ ହୋଇଅଛୁ। ଏହି ଜଣେ ବ୍ୟକ୍ତି ଆପଣଙ୍କ ନିମନ୍ତେ କିଛିଟା ସମ୍ପଦକୁ ଛାଡି ଦେଇ ଯାଇଥାନ୍ତି, ତାହାକୁ ଅଧିକାର କରିବାକୁ ଛାଡି ଦେଇଥାନ୍ତି। ଏହି କଥା ସତ୍ୟ ନୁହେଁ କି? ଅଧିକାର ସ୍ୱରୂପ କରିବା ନିମନ୍ତେ ଆମମାନେ କିପରି ଧରଣର ଅଧିକାର ସ୍ୱରୂପ ହୋଇ ତାହାକୁ ଲାଭ କରିଅଛୁ? କିପରି ଧରଣର ଅଧିକାରକୁ ମୁଁ ଲାଭ କରିଥିଲି? ମୁଁ ତ କିଛି ହେଲେ ଅଧିକାରକୁ ଲାଭ କରିନଥିଲି। ତଥାପି ମେଷଶାବକଙ୍କ ପୁସ୍ତକରେ ଈଶ୍ୱର ଜଗତର ପତନାବଧି କାଳରୁ ମୋହର ନାମକୁ ଯେତେବେଳେ ଲେଖିସାରିଥିଲେ ସେହି ସମୟରୁ ଈଶ୍ୱର ମୋତେ ଏକ ଅଧିକାରକୁ ଦାନ କରିଥିଲେ। ଓହୋ, ଆପଣ କହିଥାନ୍ତି, ହେ ଭାଇ, କିଛି କ୍ଷଣ ନିମନ୍ତେ କେବଳ ଅପେକ୍ଷା କରନ୍ତୁ। ଆଉ ଯୀଶୁ ଯେତେବେଳେ ଆପଣଙ୍କ ନିମନ୍ତେ ମୃତ୍ୟୁବରଣ କରିଥିଲେ ସେତେବେଳେ ସେ ତାହା ସଫଳ କରିଥିଲେ? ଓହୋ, ସେପରି ନୁହେଁ। ଯୀଶୁ ତ ମୋର ଅଧିକାରକୁ ବଇନା ସ୍ୱରୂପ କରିବା ନିମନ୍ତେ ଜଗତକୁ ଆସିଥିଲେ। ପରବର୍ତ୍ତୀ ପଦଟିକୁ ପାଠ କରି ଦେଖନ୍ତୁ, ପରବର୍ତ୍ତୀ ଧାଡ଼ିଟିକୁ ପାଠ କରନ୍ତୁ। ତାହାଙ୍କଠାରେ ମଧ୍ୟ ଆମମାନେ ଅଧିକାର ସ୍ୱରୂପ ହୋଇଅଛୁ, ଅଧିକାର ସ୍ୱରୂପ ହୋଇଅଛୁ। ତେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଂକଳ୍ପ ଅନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମମାନେ ପୂର୍ବରୁ ନିରୂପିତ ହେଲୁ। ଈଶ୍ୱର ତ ଜଗତର ପତନାବଧି ପୂର୍ବରୁ ସେପରି କରିଥିଲେ, ଯେପରିକି ବିଷୟବସ୍ତୁ ମଧ୍ୟରେ ଆମମାନେ ଏହାକୁ ଧ୍ୟାନ କରିସାରିଅଛୁ। ଆମମାନେ କିପରି ଭାବରେ ଯେ ଧ୍ୟାନ କରିଅଛୁ ତାହା ଆପଣମାନଙ୍କ ପରି ଲୋକମାନଙ୍କୁ ଜଣା ଅଛି। ଈଶ୍ୱର ତ ସ୍ୱୟଂରୁ ସ୍ଥିତିବାନ ଅଟନ୍ତି, ତାହା କିପରି ଧରଣ ବିଷୟ ଅଟେ ଯେ ତାଙ୍କ ମଧ୍ୟରେ ସ୍ନେହ ନିହିତ ହୋଇ ରହିଅଛି, ତାଙ୍କ ମଧ୍ୟରେ ଈଶ୍ୱର ବୋଲି ପରିଚୟ ହେବାର ଅଭିଳାଷଟି ଯଦି ବାସ କରି ରହିନଥାନ୍ତା, ତାଙ୍କୁ ଉପାସନା କରିବା ନିମନ୍ତେ କେହି ଜଣେ ହେଲେ ରହିନଥାନ୍ତେ। ପିତା ବୋଲି ପରିଚିତ ହେବାର ଇଚ୍ଛାଟି ତାଙ୍କ ମଧ୍ୟରେ ରହିଥିଲା, ତନ୍ମଧ୍ୟରେ ରହିଥିଲା, ସେତେ ସ୍ୱୟଂରୁ ସ୍ଥିତିବାନ ହୋଇ ରହିଥିଲେ। ତାଙ୍କ ମଧ୍ୟରେ ଉଦ୍ଧାରକର୍ତ୍ତା ବୋଲି ଏକ ଗୁଣ ନିହିତ ହୋଇ ରହିଥିଲା, ତଥାପି କେହି ଜଣେ ହେଲେ ସୁଦ୍ଧା ସେତେବେଳେ ପର୍ଯ୍ୟନ୍ତ ହଜି ନଥିଲେ। ତାହାଙ୍କ ମଧ୍ୟରେ ଆରୋଗ୍ୟକାରିତାର ଗୁଣଟି ବାସ କରି ରହିଥିଲା, ସେଗୁଡ଼ିକ ତ ତାହାଙ୍କର ନୈସର୍ଗିକ ଗୁଣ ଗୁଡ଼ିକ ଅଟେ, କିନ୍ତୁ ସେଠାରେ କେହି ଜଣେ ହେଲେ ସେପରି ନଥିଲେ ଯେ କି ଏହାକୁ ଗ୍ରହଣ କରିପାରିଥାନ୍ତେ। ସୁତରାଂ ତାଙ୍କର ନିଜସ୍ୱ ଗୁଣଟି, ତାଙ୍କ ନିଜର ଅଭିମତ ଇଚ୍ଛାଟି ଏହି ସକଳ ବସ୍ତୁଗୁଡ଼ିକୁ ଉତ୍ପନ୍ନ କରିଥିଲେ, ଯେପରିକି ସେହି ଏକମାତ୍ର ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେଗୁଡ଼ିକ ପୁନଶ୍ଚ ଏକତ୍ରିତ କରି ସଂଗୃହୀତ କରିପାରନ୍ତି। ଓହୋ, ଆମମାନଙ୍କର କର୍ଣ୍ଣ ରହିଅଛି, ଏଗୁଡ଼ିକ ଯେ ଗୁଡ଼ ରହସ୍ୟବୃତ ଘଟଣା ଗୁଡ଼ିକ ଅଟେ ଏଥିରେ ସନ୍ଦେହର କୌଣସି ଅବକାଶ ରହିନାହିଁ। ଧ୍ୟାନ ଦିଅନ୍ତୁ, ଏହାର ଅଧିକାର ସ୍ୱରୂପ କରିବା ନିମନ୍ତେ ସେ ଆମମାନଙ୍କୁ ପୂର୍ବରୁ ନିରୂପିତ କରିଥିଲେ। ଯଦି କୌଣସି ଏକ ଯୋଗ୍ୟ ସମ୍ପତ୍ତିର ମୁଁ ପ୍ରକୃତ ଜଣେ ଉତ୍ତରାଧିକାରୀ ହୋଇଥାଏ, ପୁଣି ଈଶ୍ୱର ମୋର ହୃଦୟର ଦ୍ୱାରଦେଶରେ ଆଘାତ ଦେଇ ମୋତେ ପରି କହିଥାନ୍ତେ ଯେ ହେ ୱିଲିୟମ୍ ବ୍ରାନହାମ, ମୁଁ ତ ଦୀର୍ଘ ଦିନ ଧରି ତୁମକୁ ଆହ୍ୱାନ କରିଥିଲି, ପୁଣି ସୁସମାଚାର ପ୍ରଚାର କରିବା ନିମନ୍ତେ ଜଗତର ପତନାବଧି ପୂର୍ବରୁ ତୁମକୁ ନିରୂପିତ କରିଥିଲି। ମୁଁ ଏକ ସତ୍ତ୍ୱାଧିକାରକୁ ଲାଭ କରିଅଛି, ଅନନ୍ତ ଜୀବନର ଏକ ଅଧିକାରକୁ ଲାଭ କରିଅଛି, ପୁଣି ସେହି ଅଧିକାରକୁ ମୋ ପାଇଁ ବାସ୍ତବ ଧାରଣ କରି ଗଢ଼ି ତୋଳିବା ନିମନ୍ତେ ଈଶ୍ୱର ଯୀଶୁଙ୍କୁ ପ୍ରେରଣ କରିଥିଲେ। ଯେହେତୁ ତାହାକୁ ଅଧିକାର ସ୍ୱରୂପେ ଲାଭ କରିବା ନିମନ୍ତେ ଯେପରି କୌଣସି ବସ୍ତୁ ରହିନଥିଲା ଯାହାକି ମୁଁ କରିପାରିଥାନ୍ତି, ଏହା ତ ସମ୍ପୂର୍ଣ୍ଣ ରୂପେ ଶୂନ୍ୟାବସ୍ଥାରେ ରହିଥିଲା, ଏହା ତ ଯୋଗ୍ୟ ସ୍ଥାନ ରୂପେ ବିବେଚିତ ହୋଇ ରହିଥିଲା। ମୋର କରିବା ଭଳି ଯେପରି କିଛି ସାଧନ ମଧ୍ୟ ରହିନଥିଲା, ମାତ୍ର କାଳ ସମ୍ପୂର୍ଣ୍ଣ ହୁଅତେ ଈଶ୍ୱର ପ୍ରେରଣ କରିଥିଲେ। ସେ ଆପଣ ନିରୂପିତ ସମୟରେ ବେଶ ଶାବକ ଯୀଶୁଙ୍କୁ ପ୍ରେରଣ କରିଥିଲେ, ପୁଣି ଜଗତର ପତନାବଧି ପୂର୍ବେ ତାଙ୍କୁ ହତ କରିଥିଲେ, ପୁଣି ତାଙ୍କର ରକ୍ତ ପ୍ରବାହିତ ହୋଇଥିଲା ଯେପରିକି ତଦ୍ୱାରା ମୁଁ ମୋର ସତ୍ତ୍ୱାଧିକାରକୁ ପୁନଃ ଲାଭ କରିପାରେ। କଣ କରିବା ନିମନ୍ତେ, କାହାର ଅଧିକାର ସ୍ୱରୂପ କରିବା ନିମନ୍ତେ, ପୁତ୍ରତ୍ର ଅଧିକାର ଅଧିକାରୀ ହେବା ନିମନ୍ତେ, ଈଶ୍ୱରଙ୍କ ଜଣେ ପୁତ୍ର ହେବା ନିମନ୍ତେ ଯେପରି କରିଥିଲେ ହୋଇପାରେ, ଏହା ଆପଣଙ୍କୁ ମୃତ୍ୟୁର ନାହୁଡ ପରି ଧ୍ୱଂସୁଥିବାର ହୃଦବୋଧ ହୋଇପାରେ। ମାତ୍ର ସେମାନେ ଯେଉଁମାନେ କି ଈଶ୍ୱରଙ୍କ ପୁତ୍ରଗଣ ଅଟନ୍ତି, ସେମାନେ ଯେ ସ୍ୱଭାବରେ ଈଶ୍ୱରଗଣ ଅଟନ୍ତି, ଏହାକୁ ଆପଣମାନେ ବୁଝନ୍ତି କି? କେତେକ ବ୍ୟକ୍ତି ଏ ବିଷୟରେ ପୂର୍ବେ କଦାପି ଜାଣିଥିଲେ? ଯୀଶୁ ଯେ ସେପରି ଏକ ବାକ୍ୟ କହିଥିଲେ, ଏପରି କେତେଜଣ ବ୍ୟକ୍ତି ପ୍ରକୃତରେ ଜାଣନ୍ତି? ବାଇବଲରେ ଯୀଶୁ ଏପରି କହିଥିଲେ, ତୁମମାନଙ୍କ ବ୍ୟବସ୍ଥାରେ ଏହା କଣ ଲେଖା ନାହିଁ, ଆମ୍ଭେ କହିଲୁ ତୁମ୍ଭେମାନେ ଈଶ୍ୱରଗଣ। ପୁଣି ତୁମମାନେ ଯଦି ସେମାନଙ୍କୁ ଈଶ୍ୱରଗଣ ବୋଲି କହିଥାଅ, ସେମାନଙ୍କ ନିମନ୍ତେ ସେ ସେପରି କହିଥିଲେ, କାରଣ ଆଦି ପୁସ୍ତକର ଦ୍ୱିତୀୟ ଅଧ୍ୟାୟରେ ଈଶ୍ୱର ସେମାନଙ୍କୁ ଈଶ୍ୱରଗଣ ବୋଲି କହିଥିଲେ। ଯଦି ସେମାନେ ସେପରି ବ୍ୟକ୍ତିଗତ ଥିଲେ, ଜଗତର ସକଳ ସୁସ୍ଥ ବସ୍ତୁଗୁଡ଼ ଉପରେ ସେମାନେ ଅଧିକାର କରି ରହିଥିଲେ, ସେ ତ ସକଳ ବସ୍ତୁଗୁଡ଼ିକ ଉପରେ ସେମାନଙ୍କୁ ଅଧିକାରୀ କରି ରଖିଥିଲେ, ପୁଣି ସେ ଆପଣାର ଈଶ୍ୱର ପଣିଆକୁ ହରାଇ ବସିଥିଲା, ସେ ଆପଣ ପୁତ୍ରତ୍ୱ ପଣିଆର ଅଧିକାରକୁ ସୁଦ୍ଧା ହରାଇ ବସିଥିଲା, ସେ ଆପଣ ପ୍ରଭୁତ୍ୱ ପଣିଆକୁ ହରାଇ ବସିଥିଲା, ପୁଣି ସୈତାନ ଏହାକୁ ଅଧିକାର କରି ନେଇଥିଲା। ତଥାପି ପ୍ରଶଂସା କରନ୍ତୁ, ଆମ୍ଭେମାନେ ଈଶ୍ୱରଙ୍କ ପୁତ୍ରଗଣ ପ୍ରଗଟିତ ହେବାର ଦିନଟିକୁ ଅପେକ୍ଷା କରିଅଛୁ। ଯେଉଁମାନେ ଫେରି ଆସିବେ ପୁଣି ଏହାକୁ ପୁନଃ ଅଧିକାରରେ ନେଇଯିବେ। ସମୟର ଉନ୍ନତ ନିମନ୍ତେ ଆମମାନେ ଅପେକ୍ଷା କରି ରହିଅଛୁ। ଯେତେବେଳେ କି ପିରାମିଡ୍ଟି ଆପଣା ଶିଖର ସ୍ତରରେ ସମ୍ପୂର୍ଣ୍ଣତାକୁ ଲାଭ କରି ପ୍ରଘଟିତ ହେବ, ଯେତେବେଳେ ଈଶ୍ୱରଙ୍କ ସକଳ ସନ୍ତାନଗଣ ପ୍ରଘଟିତ ହେବେ, ଈଶ୍ୱରଙ୍କ ଶକ୍ତି ଯେତେବେଳେ ପୁରାପୁରି ଭାବରେ ପରିଚୟତାକୁ ଆସିବ, ହାଲେଲୁୟା, ପୁଣି ସେହି ସନ୍ତାନଠାରୁ ଯେତେ ଗୁଡ଼ିଏ ଶକ୍ତିକୁ ଶୈତାନ ହରଣ କରି ନେଇଥିଲା, ସେହି ସବୁକୁ ଅଧିକାରରେ ନେଇଯିବେ। ଆଜ୍ଞା, ହଁ, ଏହା ତ ତାଙ୍କର ଅଧିକାର ଭୁକ୍ତ ଅଟେ। ସେ ତ ସେହି ଲୋଗୋସ୍ ଅଟନ୍ତି ଯାହାକି ଈଶ୍ୱରଙ୍କ ମୁଖରୁ ନିର୍ଗତ ହୋଇଥିଲା, ତାହିଁ ସତ୍ୟ କଥା ଅଟେ, ଆଉ ତାହିଁ ଈଶ୍ୱରଙ୍କ ପୁତ୍ର ଥିଲେ। ଯତ୍ପରେ ସେ ମନୁଷ୍ୟକୁ ସେହି ନ୍ୟୁନୀକୃତ ଈଶ୍ୱର କରି ସୃଷ୍ଟି କରିଥିଲେ, ପୁଣି ସେ ଏପରି ମଧ୍ୟ କହିଥିଲେ, ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା, ଏପରି ଭାବାଦୀଗଣଙ୍କୁ ଯଦି ସେ ଈଶ୍ୱର ବୋଲି କହିଥିଲେ, ଯେଉଁମାନଙ୍କ ନିକଟରେ ବାକ୍ୟ ଉପସ୍ଥିତ ହେଲା, ପୁଣି ଈଶ୍ୱର ସେପରି କହିଥିଲେ, ଆପଣ କହିଥିଲେ ଯେ ସେମାନେ ଈଶ୍ୱରଗଣ ଥିଲେ ବୋଲି। ସେ ତ ମୂଷାଙ୍କ ପରି କହିଥିଲେ, ଆମ୍ଭେ ତୁମ୍ଭକୁ ପରମେଶ୍ୱର ତୁଲ୍ୟ କଲୁ, ପୁଣି ହାରଣକୁ ତୁମର ଭାବାଦୀ ସ୍ୱରୂପେ ନିରୂପଣ କଲୁ। ଆମେନ୍। ଓହୋ, ମୁଁ ଜଣେ ଉତ୍କଟ ଧାର୍ମିକ ମନା ବ୍ୟକ୍ତି ଅଟେ, ସେପରି ଭାବେ ମୁଁ ଯେ ବିଚାରିତ ହୋଇଥାଏ ଏପରି ନୁହେଁ, ମୋତେ ମୁଁ ସେପରି କଦାପି ନୁହେଁ। ଓହୋ, ଆପଣମାନଙ୍କ ଚକ୍ଷୁ ଗୁଡ଼ିକ ଉନ୍ମୁକ୍ତ ହୋଇଯାଇପାରେ, ପୁଣି ସେଗୁଡ଼ିକୁ ଆପଣମାନେ ସମ୍ଭବତଃ ବୁଝିପାରନ୍ତି। ଉତ୍ତମ କଥା ଅଟେ ଯେ ମନୁଷ୍ୟକୁ ଈଶ୍ୱର କରି ପ୍ରସ୍ତୁତ କରିଥିଲେ, ତାହାର ପ୍ରଭୁତ୍ୱ ମଧ୍ୟରେ ତାହାକୁ ଈଶ୍ୱର ସ୍ୱରୂପ କରି ରଖିଥିଲେ। ପୁଣି ଆପଣମାନଙ୍କ ପ୍ରଭୁତ୍ୱ ପଣିଆଟି ଏକ ସମୁଦ୍ର ନେଇ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ, ଏକ ଦିଗ ନେଇ ଅନ୍ୟ ଦିଗ ପର୍ଯ୍ୟନ୍ତ ବିସ୍ତାରିତ ଅଟେ, ଏହା ଉପରେ ଅଧିକାର ଜମାଇ ରହିଅଛି।
ଏକ ପରମେଶ୍ୱର ବୋଲି ପରିଚିତ ଥାଇ ପାପ ରହିତ ହୋଇ ଯୀଶୁ ଯେତେବେଳେ ଆସିଥିଲେ, ସେ ଏହାକୁ ସେତେବେଳେ ପ୍ରମାଣିତ ଦେଖାଇ ଦେଇଥିଲେ।
ଯେତେବେଳେ ଖୁବ୍ ଜୋରରେ ପବନ ବହିଥିଲା, ସେତେବେଳେ ସେ ଏପରି କହିଥିଲେ, ଶାନ୍ତ ହୋଇଯା, ସୁସ୍ଥିର ହୋଇଯା। ଆମେନ୍। ସେଦିନ ସେ ବୃକ୍ଷ ନିକଟରେ ଯାଇ ପହଞ୍ଚି ଯାଇଥିଲେ, ଏପରି କହିଥିଲେ, ତୋଠାରୁ ଆଉ କେହି କେବେ ହେଲେ ଫଳ ଭୋଜନ ନ କରୁ। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ତୁମମାନେ ଯେଉଁମାନେ କି ନ୍ୟୁନତମ ଈଶ୍ୱରଙ୍କ ଅଟ, ମୁଁ ତୁମମାନଙ୍କୁ କହୁଅଛି, ତୁମମାନେ ଏହି ପର୍ବତକୁ ଯଦି ସ୍ଥାନାନ୍ତରିତ ହୁଅ ଏପରି କହିଥାଅ, ପୁଣି ଆପଣଙ୍କ ହୃଦୟରେ କିଛି ସନ୍ଦେହ ନ କର, ମାତ୍ର ଯାହା କିଛି କହିଅଛ ତାହା ଯେ ସଫଳ ହେବ ଏପରି ବିଶ୍ୱାସ କରିଥାଅ, ତେବେ ତୁମମାନେ ଯାହା କିଛି କୁହ ତାହା ଅବଶ୍ୟ ସଫଳ ହେବ। ଆଦି ପୁସ୍ତକର ମଧ୍ୟକୁ, ମୂଳ ପୁସ୍ତକରେ ମଧ୍ୟକୁ ଫେରି ଯାଆନ୍ତୁ, ଏହା କିପରି ଏକ ବିଷୟ ଅଟେ। ଏତେବେଳେ ତ ଜଗତଟି ପୁଣି ପ୍ରକୃତିରେ ସୁଦ୍ଧା ଆର୍ତ୍ତନାଦ କରୁଅଛି, କ୍ରନ୍ଦନ କରୁଅଛି, ପ୍ରତ୍ୟେକ ବସ୍ତୁଗୁଡ଼ିକୁ ଅଗ୍ରସର କରୁଅଛନ୍ତି। କେଉଁ ଆଡ଼କୁ? ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରଗଟିକରଣ ହେବାର ଘଟଣା ଆଡ଼କୁ ଅଗ୍ରସର କରୁଅଛନ୍ତି। ଯେତେବେଳେ କି ଯୋଗ୍ୟ ସନ୍ତାନଗଣ, ନବୀକୃତ ସନ୍ତାନଗଣ ପରିପୂର୍ଣ୍ଣ ହୋଇ ପରିପୂର୍ଣ୍ଣତା ଅବସ୍ଥା ଲାଭ କରି ରହିଥିବା ସନ୍ତାନଗଣ କହିଥାନ୍ତି, ଏବଂ ସେମାନଙ୍କ ବାକ୍ୟ ଯେତେବେଳେ ସତ୍ୟ ରୂପେ
ପ୍ରଘଟିତ ହେଉଅଛି। ଆମମାନେ ଏହାର ସେବାବର୍ତ୍ତୀ ସ୍ଥାନରେ ଯେତେବେଳେ ଉପସ୍ଥିତ ହୋଇ ସାରିଅଛୁ ତାହା ମୁଁ ବିଶ୍ୱାସ କରେ। ଆଜ୍ଞା ହଁ, ସେପରି କରିଥାଏ। ଏହି ପର୍ବତ ପ୍ରତି ସେପରି ଘଟୁ ବୋଲି କେବଳ ଆଜ୍ଞା ପ୍ରଦାନ କରନ୍ତୁ। ଭାଇ, ମୁଁ ଏହା ବା ତାହା ଅଭିଳାଷ କରିଥାଏ। କୌଣସି ଏକ ବିଶେଷ ଘଟଣା ଘଟିଅଛି। ମୁଁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ବିଶ୍ୱାସୀ ଅଟେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣଙ୍କୁ ଏହି ଅଧିକାରଟିକୁ ପ୍ରଦାନ କରୁଅଛି। ଆମେନ୍। ତାହା ହିଁ ପ୍ରଗଟୀକରଣ ବିଷୟଟି ଅଟେ, ଯାହାକି ସେହି ସ୍ଥାନରେ ପରିଚିତ ଅଟେ। ହେ ମୋର ଭାଇ, ଶସ୍ୟ ଗୁଡ଼ିକ ସେଠାରେ ଖରାରେ ଶୁଖି ନଷ୍ଟ ହୋଇଯାଉଛି। ବର୍ଷା ଟୋପେ ହେଲେ ସୁଦ୍ଧା ମୋ ଜମିରେ ମୁଁ ଏତେ ପର୍ଯ୍ୟନ୍ତ ଲାଭ କରିନଥିଲି। ମୁଁ ପ୍ରଭୁଙ୍କ ନାମରେ ତୁମମାନଙ୍କ ମଧ୍ୟକୁ ବୃଷ୍ଟି ଜଳ ପ୍ରେରଣ କରିବି, ତୁମର ଶସ୍ୟ ଗୁଡ଼ାକ ଆଶୀର୍ବାଦ କରିବି। ଓହୋ, ଅପେକ୍ଷା କରନ୍ତୁ, ଆର୍ତ୍ତନାଦ କରୁଅଛି। ସମସ୍ତ ସୃଷ୍ଟି ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରକାଶ ହେବା ନିମନ୍ତେ ଅପେକ୍ଷା କରି ରହିଅଛି। ଈଶ୍ୱର ଆରମ୍ଭ ସମୟରୁ ଏହାକୁ ଅଭିଷେକ କରି ରଖିଅଛନ୍ତି। ସେ ମନୁଷ୍ୟକୁ ପ୍ରଭୁତ୍ୱର ଅଧିକାରଟିକୁ ପ୍ରଦାନ କରିଥିଲେ। ସେ ଯୀଶୁଖ୍ରୀଷ୍ଟଙ୍କୁ ଦାନ କରିଥିଲେ, ପୁଣି ନିଜ ନାମରେ ଯୀଶୁ ଏହାକୁ ଦାନ କରିଥିଲେ। ଏହି ବିଶ୍ୱାସ ଆଶ୍ୱାସନା ସହିତ ଯେ ମୋ ନାମରେ ପିତାଙ୍କୁ ନିବେଦନ କର, ପୁଣି ମୁଁ ଏହାକୁ ତୁମମାନଙ୍କ ନିମନ୍ତେ ସଫଳ କରିବି। ହେ ଭାଇ ପାମର, ମଣ୍ଡଳୀର ନିଜର ଆସ୍ଥାର ପୁଣି ଈଶ୍ୱର ପୁତ୍ରଗଣଙ୍କ ପ୍ରକାଶିତ ହେବା ଘଟଣା ନିମନ୍ତେ ସେ ଅପେକ୍ଷା କରୁଅଛି। ଯେପରିକି ମୁଁ କହିଥିଲି ଯେ ଏଫିସିୟ ପୁସ୍ତକଟି ଯୀଶୁଙ୍କ ପୁସ୍ତକ ସହିତ ସମତୁଲ ଅଟେ, ପୁଣି ଯେଉଁ ସ୍ଥାନ ସହିତ ସେମାନେ ସଂଲଗ୍ନ ଅଟନ୍ତି ସେହି ସ୍ଥାନରେ ପ୍ରଜାବର୍ଗଙ୍କୁ ଅବସ୍ଥାନ କରିବା ନିମନ୍ତେ ଯୀଶୁ ସେମାନଙ୍କୁ କଢ଼ାଇ ନେଇଥିଲେ। ପୁଣି ସେମାନେ ଦୃଢ଼ତାର ସହିତ ଯଦି ସ୍ଥିର ହୋଇ ରହିନଥାନ୍ତେ, ତେବେ ଯୀଶୁ ସେହି କ୍ଷେତ୍ରରେ ଯୀଶୁ ଇଫ୍ରାଇମ୍ ବଂଶକୁ ସେହି ସ୍ଥାନରେ ଅବସ୍ଥାନ କରାଇଥାନ୍ତେ, ସେ ମନାସର ସୀମାକୁ ଚାଲି ଆସିଥାନ୍ତେ। ପୁଣି ଏହି ଜଣକ ଅତି ଶୀଘ୍ର ବ୍ୟଗ୍ରତାର ସହିତ ଆସିଥାନ୍ତେ, ପୁଣି କହିଥାନ୍ତେ ସେମାନେ କିପରି ଭାବେ ଏହାକୁ ଲାଭ କରିବାକୁ ଭରସା କରୁଅଛନ୍ତି। ଯେତେବେଳେ କି କେହି ଜଣେ କହିଥାନ୍ତି ମୁଁ ବ୍ୟାପ୍ଟିଷ୍ଟ ଅଟେ, ମୁଁ ମେଥଡିଷ୍ଟ ଅଟେ, ମୁଁ ପେଣ୍ଟିକଷ୍ଟାଲ ଅଟେ, ମୁଁ ଏକତାବାଦୀ ଅଟେ, ମୁଁ ଦ୍ୱିମତବାଦୀ ଅଟେ, ପୁଣି ମୁଁ ଅମୁକ ଅମୁକ ଇତ୍ୟାଦି ଅଟେ, ଆପଣମାନେ କିପରି ଭାବରେ ଏହାକୁ ଲାଭ କରିବାକୁ ଯାଉଅଛନ୍ତି? ସୁସ୍ଥିର ଭାବରେ ରହିଥାନ୍ତୁ। ହଁ, ଈଶ୍ୱର ହିଁ ସେହି ଜଣକ ଅଟନ୍ତି ଯିଏକି ଆପଣଙ୍କ ମଣ୍ଡଳୀକୁ ଯଥାସ୍ଥାନରେ ଅବସ୍ଥିତ କରାଇଥିଲେ, ଈଶ୍ୱରଙ୍କ ପୁତ୍ରଗଣଙ୍କୁ ପୁଣି କନ୍ୟାଗଣଙ୍କୁ ଅବସ୍ଥିତ କରାଇଥିଲେ। ଏହାକୁ ଦେଖିବା ନିମନ୍ତେ ଈଶ୍ୱର ଯେ ମୋତେ ଜୀବିତ କରି ରଖିଥାନ୍ତୁ, ଏହା ମୋର ପ୍ରାର୍ଥନା ଅଟେ। ତେଣୁକରି ସେପରି ଭାବରେ ବନ୍ଦ କରନ୍ତୁ, ଯେପରିକି ମୁଁ ଆପଣଙ୍କ ହସ୍ତରେ କେବଳ ସ୍ପର୍ଶ କରିପାରେ, ଏପରି ବୋଧ କରାଯାଇଥାଏ, ଯେପରିକି ଏହା ଠିକ୍ ଏହି ସ୍ଥାନରେ ପରିଚିତ ଅଟେ। ତାହା ହିଁ ସେହି ବିଷୟ ଅଟେ ଯାହାକି ମୁଁ ଦେଖିବା ନିମନ୍ତେ ଅଭିଳାଷ କରିଥାଏ। ପୁଣି ସଡ଼କରେ ଚାଲୁଥିବା ସମୟରେ ସେହି ସମୟଟିକୁ ଅପେକ୍ଷା କରି ରହିଅଛି। ସେଠାରେ ଏପରି ଏକ ପଙ୍ଗୁ ବ୍ୟକ୍ତି ପଡ଼ିଯାଇଥିବ ଯିଏକି ମାତୃଗର୍ଭରୁ ପଙ୍ଗୁ ହୋଇ ରହିଥିବ। ମୋ ପାଖରେ ରୂପା କି ସୁନା ରହିନାହିଁ, ଏପରି ମୁଁ ତାକୁ କହିବି। ଓହୋ, ଈଶ୍ୱରଙ୍କ ପୁତ୍ରଗଣଙ୍କ ପ୍ରକାଶ ଥିବା ସମୟଟିକୁ ଅପେକ୍ଷା କରି ରହିଅଛନ୍ତି, ଯେତେବେଳେ କି ଈଶ୍ୱର ସ୍ୱୟଂରୁ ଆପଣଙ୍କୁ ପ୍ରକାଶିତ କରିବେ, ଯେତେବେଳେ କି ସେମାନେ ଆଉ ପୀଡ଼ିତ ହେବେ ନାହିଁ, କର୍କଟ ରୋଗରେ ଆକ୍ରାନ୍ତ ହେବେ ନାହିଁ, ସେତେବେଳେ ପୀଡ଼ାକୁ ଏହା ହରଣ କରିନେବ। କର୍କଟ ରୋଗ ଯେ ଏକ ବଡ଼ ଧରଣର ବ୍ୟାଧି ଅଟେ, ଏପରି ଆପଣ ବିଚାର କରନ୍ତି କି? ବାଇବଲ ଏପରି କହିଅଛି ଯେ ଏପରି ଏକ ଦୁଃଖ ସମୟ ଆସୁଅଛି ଯେତେବେଳେ କି ମନୁଷ୍ୟଗଣ ଶାରୀରିକ ରୂପେ ବେଦନାଗ୍ରସ୍ତ ହେବେ ଏବଂ ଏଥିପୂର୍ବେ କି ସେମାନେ ମୃତ୍ୟୁବରଣ କରନ୍ତୁ, ଶାଗୁଣା ଗୁଡାକ ସେମାନଙ୍କ ପଚାଶଟା ମାଂସକୁ ଭୋଜନ କରିବେ। ହଁ, କର୍କଟ ବ୍ୟତୀତ ଆଗତ ହେଉଥିବା ଦନ୍ତ ଯନ୍ତ୍ରଣା ରୂପକ ଏକ ନମୁନା ମାତ୍ର ଅଟେ, କିନ୍ତୁ ମନେ ରଖିଥାନ୍ତୁ ଯେଉଁମାନେ ଈଶ୍ୱରଙ୍କ ତରଫରୁ ମୁଦ୍ରାଙ୍କିତ ହୋଇଥିଲେ ସେମାନଙ୍କୁ ସେହି କସରଟି ଯେ ଆଦୌ ସ୍ପର୍ଶ ନ କରୁ, ସେଥିପାଇଁ ସେହି ଦୁଃଖ ପୀଡ଼ାକୁ ସେମାନଙ୍କ ଉପରେ ପଡ଼ିବା ପାଇଁ ବାରଣ କରାଯାଇଅଛି। ତାହା ହିଁ ସେହି କାରଣ ଅଟେ ଯାହା ନିମନ୍ତେ ଏତେବେଳେ ବେଦନାରେ କ୍ଷୁଧାରେ ଗ୍ରସ୍ତ ଅଛୁ, ପୁଣି ଏଥିପୂର୍ବେ କି ସେହି ଜଗନ୍ୟ ଧରଣର କେଶଗୁଡ଼ିକ ଆକ୍ରମଣ କରୁ ସେମାନଙ୍କୁ ପ୍ରବେଶ କରିଯିବା ନିମନ୍ତେ, ପୁଣି ଈଶ୍ୱରଙ୍କ ରାଜ୍ୟରେ ଅଧିକାରର ସହିତ ଅବସ୍ଥାନ କରିବା ନିମନ୍ତେ ସୁଯୋଗ ପାଇବା ଆଶାରେ ଆମମାନେ କ୍ଷୁଧାଗ୍ରସ୍ତ ହେଉଅଛୁ। ଓହୋ, କିପରି ଉତ୍ତମ ଧରଣର ବାକ୍ୟ ଅଟେ। ସମୟର ନିରୂପିତ ଯୁଗଟି କାଳର ସମ୍ପୂର୍ଣ୍ଣତା କାଳରେ ଅଧିକାରର ଅବସରଟି ଅଟେ। ତାହାଙ୍କ ଅଭିପ୍ରାୟ ଅନୁସାରେ ଆମମାନେ ପୂର୍ବରୁ ତାହାଙ୍କଠାରେ ନିରୂପିତ ହେଲୁ, ଆମମାନଙ୍କୁ ନିଜର ଅଧିକାରକୁ କିପରି ଭାବରେ କାହା ମଧ୍ୟରେ ଦତ୍ତ ହୋଇଥିଲା, ପୂର୍ବରୁ ନିରୂପଣ କରାଯାଇଥିବା ଅଧିକାର ଦ୍ୱାରା ତାହା ଦତ୍ତ ହୋଇଥିଲା। ପୂର୍ବ ଜ୍ଞାନର ମହତ୍ତ୍ୱଟି ତାହା ହିଁ ପୂର୍ବରୁ ନିରୂପଣ କରିବାର ବିଷୟ ଅଟେ। ଆପଣଙ୍କୁ ଜଣେ ପ୍ରଚାରକ କରି ପ୍ରସ୍ତୁତ କରିବା ନିମନ୍ତେ ଈଶ୍ୱର କିପରି ଭାବରେ ଆପଣଙ୍କୁ ଭରସା କରିବେ ବୋଲି ବୁଝିଥିଲେ। ଆପଣଙ୍କ ପୂର୍ବ ଜ୍ଞାନ ଅନୁସାରେ ସେପରି କରିଥିଲେ। କହେ ଯେ ଇଚ୍ଛା କରେ କିମ୍ବା ଯେ ଦୌଡ଼େ କିମ୍ବା ଯେ ଚେଷ୍ଟା କରେ ଏହା ତାହାଠାରୁ ହୁଏ ନାହିଁ, ମାତ୍ର ଯେଉଁ ଈଶ୍ୱର ଦୟାଳୁ ଅଟନ୍ତି ତାହାଙ୍କଠାରୁ ହୁଏ। ତାହା ସତ୍ୟ କଥା ନୁହେଁ କି ପୂର୍ବରୁ ନିରୂପଣ କରିବାର ଉଦ୍ଦେଶ୍ୟଟି ଅଟେ। ଆପଣଙ୍କ ମଧ୍ୟରେ ଯେ କଣ ରହିଥିଲା ତାହା ତ ସେ ଜାଣିଥିଲେ। ଏଥିପୂର୍ବେ କି ଆପଣ ଏହି ଜଗତକୁ ଆସନ୍ତି ତା ପୂର୍ବରୁ ସେ ତାହାକୁ ବୁଝିସାରିଥିଲେ। ଆପଣ ଏହି ଜଗତକୁ ଆସିବା ନିମନ୍ତେ ଜଗତଟି ସୃଷ୍ଟି ହେବା ପୂର୍ବେ ଆପଣଙ୍କ ଅନ୍ତରାତ୍ମା ମଧ୍ୟରେ ଯେ କିପରି ଧରଣର ଭାବନା ରହିଥିଲା ତାହାକୁ ସେ ପୂର୍ବରୁ ବୁଝିସାରିଥିଲେ। ତାହା ହିଁ ଅଟେ, ତାହା ହିଁ ତାଙ୍କର ପରିଚୟ ଅଟେ, ତାହା ହିଁ ଅସୀମ ଈଶ୍ୱରଙ୍କର ପରିଚୟ ଅଟେ। ସେ ତ ଅସୀମ ଅଟନ୍ତି, ଆମମାନେ ସୀମିତ ଅଟୁ। ଆମମାନେ କେବଳ ସୀମିତ ବିଷୟକୁ ହିଁ ଚିନ୍ତା କରିପାରୁ। ସେହି ଘଟଣାଟି ଯାହାକି ମୋ ମଧ୍ୟ ଘଟିଥିଲା ତା ପରଠାରୁ ଏହା ତ ମୋ ନିମନ୍ତେ ଖୁବ୍ ଉଚ୍ଚକୋଟୀର ବିଷୟ ପରି ବୋଧ ହୋଇଥିଲା। ମୁଁ ସେ ବିଷୟରେ କିଛି ହେଲେ ଜାଣେ ନାହିଁ। ମୁଁ ସେ ବିଷୟରେ ଯେତେବେଳେ ବିଚାର କରିଥାଏ ସେହି ଅଳ୍ପ ସମୟ ନିମନ୍ତେ ଲାଭ କରାଯାଇଥିବା ପ୍ରତି ପ୍ରୀତିଜନକ ମୁହୂର୍ତ୍ତଟି ମଧ୍ୟରେ ମୁଁ ଯେତେବେଳେ ଅବସ୍ଥାନ ରହିଥିଲି ସେତେବେଳେ ମୁଁ ଏପରି ଚିନ୍ତା କରିଥିଲି ଆସନ୍ତାକାଲି ବୋଲି ଯେପରି କିଛି ମୁହୂର୍ତ୍ତ ଆଦୌ ନାହିଁ, ଅତୀତ ବୋଲି ପରିଚିତ ଥିବା ସେପରି କିଛି ମୁହୂର୍ତ୍ତ ଆଦୌ ନଥିଲା, ସେପରି କୌଣସି ପୀଡ଼ାର ସମୟ ମଧ୍ୟ ନଥିଲା, ଦୁଃଖର ସମୟ ମଧ୍ୟ ରହିନଥିଲା। ଅତ୍ୟଧିକ ଆନନ୍ଦର ସମୟ ବିନୁ ଯେପରି ସ୍ୱଳ୍ପ ସମୟର ଆନନ୍ଦ ବୋଲି କିଛି ରହିନାହିଁ। ଏହାର ସବୁକିଛି ବିଷୟ ତ କେବଳ ଆନନ୍ଦ ହିଁ ଆନନ୍ଦ ଅଟେ। ଓହୋ, ବିସ୍ମୟଜନକ ବିଷୟ! ଓହୋ, ମୁଁ ଯେତେବେଳେ ସେତେବେଳେ ଠିଆ ହୋଇ ରହିଥିଲି ସେତେବେଳେ ମୁଁ ଏପରି ବିଚାର କରି ଚିନ୍ତା କରୁଥିଲି ଏହା ପୁଣି କିପରି ଏକ ବିଷୟ ଅଟେ। ପୁଣି ରବର୍ଟ ଏପରି କହିଥିଲେ ଏହା ନିର୍ମଳ ପ୍ରେମର ପରିଚୟ ଅଟେ। ପୁଣି ପ୍ରତ୍ୟେକ ବସ୍ତୁକୁ ଯାହାକୁ ତୁମେ କଦାପି ସ୍ନେହ କରିଥିଲ, ପୁଣି ପ୍ରତ୍ୟେକ ବସ୍ତୁ ଯେଉଁମାନେ ଆପଣଙ୍କୁ କଦା ଏକଦା ସ୍ନେହ କରିଥିଲେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଏତେବେଳେ ତୁମ ସହିତ ଏହିଠାରେ ଉପସ୍ଥିତ ଅଛନ୍ତି। ପୁଣି ସେ ଯେତେବେଳେ ଫେରି ଆସିଥାନ୍ତି ସେତେବେଳେ ତୁମ୍ଭେ ପ୍ରଭୁ ଶ୍ରୀଖ୍ରୀଷ୍ଟ ନିକଟରେ ଆମମାନଙ୍କୁ ଉପସ୍ଥାପିତ କରାଇବ, ଆପଣ ସେବା କାର୍ଯ୍ୟରେ ଏକ ପୁରସ୍କାର ସ୍ୱରୂପେ ତାହାକୁ ସମର୍ପଣ କରିବ। ମୁଁ ସେହି ସୁଚରିତ୍ରା ମହିଳାଗଣଙ୍କୁ ସେଠାରେ ଠିଆ ହୋଇ ରହିଥର ଦେଖିଥିଲି। ସମସ୍ତେ ମୋତେ କୁଣ୍ଢାଇ ପକାଇଥିଲେ, ପୁଣି ଚିତ୍କାର କରି କହୁଥିଲେ ଆମମାନଙ୍କ ଆଦରଣୀୟ ଭାଇ, ଆମମାନଙ୍କ ପ୍ରିୟ ଭାଇ ବୋଲି ମୋତେ ସମ୍ବୋଧନ କରୁଥିଲେ। ସେହି ପୁରୁଷଗଣଙ୍କୁ ଦେଖିଥିଲି, ସେମାନଙ୍କ ମୁଣ୍ଡରେ ଚତୁର୍ପାର୍ଶ୍ୱରେ ଗଳା ପର୍ଯ୍ୟନ୍ତ କେଶଗୁଡ଼ାକ ଝୁଲି ହୋଇ ସେମାନଙ୍କୁ ତାହା ତତ୍ଦ୍ୱାରା ଘୋଡ଼ାଇ ରଖିଥିଲା। ଦୌଡ଼ି ଆସୁଥିଲେ, ମୋତେ କୁଣ୍ଢାଇ ପକାଇଥିଲେ, ପୁଣି କହିଥିଲେ ଆମମାନଙ୍କ ଅତି ଶ୍ରଦ୍ଧେୟ ଭାଇ। ପୁଣି ମୁଁ ବିଚାର କରି କହିଥିଲି ଏହା କିପ୍ରକାର ଧରଣର ଏକ ଅର୍ଥ ପ୍ରକାଶ କରିଥାଏ। ସେ କହିଥିଲେ ସେମାନେ ଆପଣଙ୍କର ଲୋକଗୁଡ଼ାକ ଅଟନ୍ତି। ମୁଁ କହିଥିଲି ମୋହର ଲୋକଗୁଡ଼ାକ ଯେପରି ହଜାର ହଜାର ସଂଖ୍ୟକ ପ୍ରଜାଗଣ ଯେଉଁମାନେ କି ସେଠାରେ ଉପସ୍ଥିତ ଥିଲେ ସେମାନେ ସମସ୍ତେ ବ୍ରାହ୍ମ ପରିବାରର ସଦସ୍ୟ ହୋଇନପାରନ୍ତି। ସେ କହିଥିଲେ ସେମାନେ ଆପଣଙ୍କର ପରିଶ୍ରମ ଦ୍ୱାରା ସୃଷ୍ଟ ହୋଇଥିବା ମନ ପରିବର୍ତ୍ତନ ବିଶ୍ୱାସୀଗଣ ଅଟନ୍ତି। ହାଲେଲୁୟା! ହଁ, ସେମାନେ ଆପଣଙ୍କ ଦ୍ୱାରା କରାଯାଇଥିବା ମନ ପରିବର୍ତ୍ତିତ ହୋଇଥିବା ବ୍ୟକ୍ତିଗଣ ଅଟନ୍ତି। ସେମାନେ ସେହି ପ୍ରଜାଗଣ ଅଟନ୍ତି ଯେଉଁମାନେ ଯେପରି କହିଥିଲେ ଏଠାରେ ଠିଆ ହୋଇ ରହିଥିବା ସେ ବ୍ୟକ୍ତିଙ୍କୁ ଆପଣ ଦେଖିଥାନ୍ତି କି? ଅତି ସୁନ୍ଦରୀ ନାରୀ ସେ ଥିଲେ ଯାହାଙ୍କୁ ମୁଁ ଏତିପୂର୍ବେ କଦାପି ସମ୍ଭବତଃ ଦେଖିଥିଲି। କହିଥିଲେ ଯେତେବେଳେ ଆପଣ ତାଙ୍କୁ ଯେତେବେଳେ ପ୍ରଭୁଙ୍କୁ ଆଣିଥିଲେ ସେହି ସମୟ ସେ 90 ବର୍ଷରୁ କିଛି ଅଧିକା ବୟସ୍କା ଥିଲେ। ସେ ଯେ ହେ ମୋର ଶ୍ରଦ୍ଧେୟ ଭାଇ ଏପରି କହି ଚିତ୍କାର କରୁଥିଲେ, କ୍ରନ୍ଦନ କରୁଥିଲେ, ସେଥିରେ ଆଶ୍ଚର୍ଯ୍ୟଚକିତ ହେବାର କିଛି କାରଣ ନାହିଁ। କହିଥିଲେ ସେ ଆଉ କଦାପି ବୃଦ୍ଧା ନହିବେ, ସେ ତାହାକୁ ପାର କରି ସାରିଅଛନ୍ତି। ସେ ତ ଯୁବତୀ ଅବସ୍ଥାର ସୁନ୍ଦରତା ସହିତ ଦେଖାଯାଇଥିଲେ। ସେ ଏହି ସ୍ଥାନରେ ଠିଆ ହୋଇଅଛନ୍ତି, ସେ ଶୀତଳ ଜଳର ମୁନ୍ଦେ ପାଣି ସୁଦ୍ଧା ପିଇ ପାରନ୍ତି ନାହିଁ, ସେ ତାକୁ ଆବଶ୍ୟକ ମଧ୍ୟ କରନ୍ତି ନାହିଁ, ସେ ଲୋଟି ଯାଇ ପାରନ୍ତି ନାହିଁ କିମ୍ବା ଶୋଇ ପାରନ୍ତି ନାହିଁ, ଯେହେତୁ ସେ କଦାପି ଥକନ୍ତି ନାହିଁ। ସେଠାରେ ଆସନ୍ତାକାଲି ଗତକାଲି ସେପରି କିଛି ନିର୍ଘଟନର ଅବସ୍ଥା ରହିନାହିଁ। ଆମମାନେ ଏତେବେଳେ ଅନନ୍ତକାଳ ମଧ୍ୟ ଅବସ୍ଥିତ ଅଟୁ, ତଥାପି କୌଣସି ଏକ ଦିନ ଈଶ୍ୱରଙ୍କ ପୁତ୍ର ନିଶ୍ଚୟ ଆସିବେ। ସେମାନଙ୍କର ସେମାନଙ୍କୁ ପ୍ରଚାର କରିଥିବା ପ୍ରତ୍ୟେକ ଶବ୍ଦ ଅନୁସାରେ ଆପଣ ବିଚାରିତ ହେବେ। ଓହୋ ଭାଇ, ଆଶ୍ଚର୍ଯ୍ୟର ବିଷୟ ଅଟେ।
ମୁଁ ପଚାରିଥିଲି ପାଉଲଙ୍କୁ ତାଙ୍କ ଦଳକୁ ଅବଶ୍ୟ ଉପସ୍ଥିତ କରିବାକୁ ପଡିବ କି? ଆଜ୍ଞା ହଁ,
ମୁଁ ଯେପରି ପାଉଲ ପ୍ରଚାର କରିଥିଲେ ଠିକ ଅଭିଜ୍ଞ ରୂପେ ସେହିପରି ବାକ୍ୟକୁ ମୁଁ ମଧ୍ୟ ପ୍ରଚାର କରିଥିଲି। ମୁଁ ଆଦୌ ଭିନ୍ନ ସତ୍ର କରିନଥିଲି। ମୁଁ ମଣ୍ଡଳୀର କୌଣସି ଧର୍ମଶିକ୍ଷା ଗୁଡ଼ିକୁ କିମ୍ବା ଅନ୍ୟାନ୍ୟ ରୀତିନୀତି ଗୁଡ଼ିକୁ ଏହା ମଧ୍ୟରେ ଆଦୌ ଯୋଡ଼ି ନଥିଲି। ମୁଁ ସତ୍ୟବାଦୀ ହୋଇ ତନ୍ମଧ୍ୟ ରହିଥିଲି। ପୁଣି ସମସ୍ତେ ଏକ ସଙ୍ଗେ ଚିତ୍କାର କରି ଉଠିଥିଲେ ଆଉ କହିଥିଲେ, ଆମମାନେ ତାହା ଜାଣୁ, ଆମମାନେ ଅତି ନିର୍ଭରଶୀଳ ହୋଇ ବିଶ୍ରାମ କରୁଅଛୁ। କହିଥିଲେ, ଆପଣ ତାଙ୍କ ନିକଟରେ ଆମମାନଙ୍କୁ ହସ୍ତାର୍ପଣ କରିଦେବେ, ପୁଣି ଆମମାନେ ପୁନଃସୁଜଗତକୁ ଫେରିଯିବୁ, ଚିର ଦିନ ନିମନ୍ତେ ବାସ କରିବା ନିମନ୍ତେ ଫେରିଯିବୁ। ଓହୋ, କି ମହତ୍ କଥା ଅଟେ। ଠିକ ସେତିକି ବେଳେ ମୁଁ ନିଜର ସ୍ଥିତିକୁ ଚାଲି ଆସିବାରେ ଲାଗିଥିଲି। ମୁଁ ଦେଖିଥିଲି ସେଠାରେ ଖଟ ଉପରେ ଶୋଇ ରହିଥିବାର ଅବସ୍ଥାକୁ ମୁଁ ଦେଖିଥିଲି। ପୁଣିଠାରେ ସ୍ଥିତ ମୋର ଶରୀରକୁ ବୃଦ୍ଧାବସ୍ଥାରେ ପଦାର୍ପଣ କରୁଥିବାର, ପୁଣି ଦୁର୍ବଳ ହୋଇ ପଡୁଥିବାର, ପୁଣି ଅତି ରୁଗ୍ନ ଦେଖାଯାଉଥିବାର, ପୁଣି ତନ୍ମଧ୍ୟରେ ପୀଡ଼ା ଗୁଡ଼ିକୁ ଥିବାର ଏବଂ ସେଗୁଡ଼ିକୁ ଆକ୍ରାନ୍ତ ହୋଇ ପଡ଼ିଥିବାର ଅବସ୍ଥାକୁ ଦେଖିଥିଲି। ପୁଣି ମୋର ହସ୍ତକୁ ନିଜ ମୁଣ୍ଡ ତଳେ ରଖିଥିବା ଦୃଶ୍ୟଟିକୁ ମୁଁ ଦେଖିଥିଲି। ପୁଣି ମୁଁ ଚିତ୍କାର କରି କହିଥିଲି, ଯେପରି ଏକ ଦର୍ଶନ ମଧ୍ୟକୁ ପୁନଃ ଫେରିଯିବା ଅବସ୍ଥାକୁ ମୁଁ କ'ଣ ପ୍ରକୃତରେ ପାଇପାରିବି କି? ପୁଣି ସେ ରବଙ୍କୁ ଏପରି କହୁଥିବାର ମୁଁ ଶୁଣିଥିଲି, ଯେ କହୁଥିଲେ, ଆଗକୁ ବଢ଼ି ଚାଲ, ଆଗକୁ ବଢ଼ି ଚାଲ। ମୁଁ କହିଥିଲି, ହେ ପ୍ରଭୁ, ଅଲୌକିକ ରୂପେ ଆରୋଗ୍ୟ ଲାଭ କରିବା ବିଷୟକୁ ମୁଁ ସର୍ବଦା ବିଶ୍ୱାସ କରି ଆସିଅଛି। ମୁଁ ଏହାକୁ ଲଗାତାର ରୂପେ ବିଶ୍ୱାସ କରି ଚାଲିବି। ତଥାପି ସେହି ଆତ୍ମାଗୁଡ଼ିକୁ ସାହାଯ୍ୟ କରିବା ନିମନ୍ତେ ମୁଁ ଆଗକୁ ବଢ଼ିବି, ତେଣୁ ଆପଣ ମୋତେ ସାହାଯ୍ୟ କରନ୍ତୁ। ହେ ପ୍ରଭୁ, ମୁଁ ସେଠାରେ ଅନେକ ଗୁଡ଼ିଏ ଆତ୍ମାଗୁଡ଼ିକୁ ଲାଭ କରିବି, ମୁଁ ସେପରି କରିବି। ମୋତେ ଅଧିକ ଦିନ ଅଧିକ କିଛି ଦିନ ଜୀବିତ ରହିବାକୁ ଦିଅନ୍ତୁ। ପୁଣି ମୁଁ କେତେକ କୋଟି ସଂଖ୍ୟକ ପ୍ରଜାଗଣଙ୍କୁ ଆପଣଙ୍କ ଉଦ୍ଦେଶ୍ୟରେ ଜିଣିବି। ପୁଣି ଆପଣ ଯଦି ମୋତେ ଜୀବିତ ରହିବାକୁ ସୁଯୋଗ ଦିଅନ୍ତି, ତେବେ ମୁଁ ବୁଝିବା ପର୍ଯ୍ୟନ୍ତ ମୋତେ ସୁସ୍ଥିରତା ଭାବକୁ ଘେନିବାକୁ ସୁଯୋଗ ଦିଅନ୍ତୁ। ଆପଣ ଯେ କିପରି ବର୍ଣ୍ଣର ଅଟନ୍ତି, କେଉଁ ଧର୍ମ ଶିକ୍ଷକ ବିଶ୍ୱାସ କରନ୍ତି, କେଉଁ ରାଷ୍ଟ୍ରର ଅଧିବାସୀ ଅଟନ୍ତି, ପୁଣି ସେମାନେ ଯାହା କିଛି ଅଟନ୍ତି ନା କାହିଁକି, ତାହାକୁ ମୁଁ ଭୃକ୍ଷେପ କରେ ନାହିଁ। କାରଣ ସେମାନେ ଯେତେବେଳେ ସେଠାରେ ପ୍ରବେଶ କରିଥାନ୍ତି, ସେଥିରେ ସମସ୍ତେ ଏକ ସ୍ୱରୂପ ହେବେ। ପୁରାତନ ସମୟର ସେହି ଲେଖା ଗୁଡ଼ିକୁ ଲୋପ ପାଇସାରିଥିବ। ଓହୋ, ସେହି ମହିଳାଗଣଙ୍କୁ ମୁଁ ଦେଖିଥିଲି, କେତେ ଭଦ୍ର ମହିଳା ଥିଲେ, ଯେପରି ଲମ୍ବା କେଶ ଗୁଡ଼ାକ ମୁଁ ପୂର୍ବେ ଆଦୌ କଦାପି ଦେଖିନଥିଲି। ସେଗୁଡ଼ିକ ସେମାନଙ୍କ ବେକ ମଧ୍ୟ ତଳକୁ ଝୁଲୁଥିଲା, କାର୍ଡ ଗୁଡ଼ାକ ଲମ୍ବା ହୋଇ ସେମାନଙ୍କ ବଳାଗଣ୍ଠି ପର୍ଯ୍ୟନ୍ତ ଝୁଲୁଥିଲା। ସେମାନେ ଖାଲି ଗୋଡ଼ରେ ଥିଲେ, ଜୋତା ପିନ୍ଧି ନଥିଲେ। ପୁଣି ସେ ପୁରୁଷଗଣଙ୍କୁ ବାଳଗୁଡ଼ିକ ଉତ୍ତମ ଭାବେ କାଟି ପରିଷ୍କାର ହୋଇ ରହିଥିବା ଦେଖିଥିଲି। ସିନ୍ଦୁର ବର୍ଣ୍ଣର, କୃଷ୍ଣ ବର୍ଣ୍ଣର, ପୁଣି ଅନ୍ୟାନ୍ୟ ବିଭିନ୍ନ ଧର ରଙ୍ଗର ମୁଖ ମଣ୍ଡଳ ଗୁଡ଼ିକର ସହିତ ସେମାନେ ଦେଖାଯାଉଥିଲେ। ପୁଣି ସେମାନେ ମୋ ଗଳାର ଚତୁର୍ପାର୍ଶ୍ୱରେ ଆପଣ ହସ୍ତ ଗୁଡ଼ାକୁ ଘେରି ରଖିଥିଲେ। ପୁଣି ମୁଁ ସେମାନଙ୍କ ସ୍ପର୍ଶକୁ ଅନୁଭବ କରିପାରୁଥିଲି, ମୁଁ ସେମାନଙ୍କ ହସ୍ତର ସ୍ପର୍ଶତାକୁ ଅନୁଭବ କରୁଥିଲି। ଈଶ୍ୱର ମୋହର ବିଚାରକ ଅଟନ୍ତି, ପୁଣି ଏହି ପବିତ୍ର ପୁସ୍ତକଟି ଉନ୍ମୁକ୍ତ ହୋଇ ରହିଅଛି। ମୋର ହସ୍ତଦ୍ୱୟକୁ ନିଜର ମୁଖ ଉପରେ ରଖିଦେଇ ଯେପରି ଅନୁଭବ କରୁଅଛି, ଅଭିଜ୍ଞ ରୂପେ ଠିକ୍ ସେହିପରି ଧରଣର ଅନୁଭୂତିକୁ ମୁଁ ସେମାନଙ୍କ ହସ୍ତଗୁଡ଼ିକର ସ୍ପର୍ଶତା ଦ୍ୱାରା ଲାଭ କରିଥିଲି। ପୁଣି ସେମାନେ ଆପଣଙ୍କ ହସ୍ତଗୁଡ଼ାକୁ ମୋ ଗୋଡ଼ ଚାଡ଼ିଆଡ଼କୁ ଘେରାଇ ଦେଇଥିଲେ। ପୁଣି ମହିଳାଗଣଙ୍କ ସ୍ପର୍ଶତାକୁ ଲାଭ କଲା ପରେ ଏକ ଉନ୍ମାଦର ଚେତନା ସେତେବେଳେ ମଧ୍ୟ ଜାତ ହୋଇନଥିଲା। ଆପଣ ଯେ କେତେ ପବିତ୍ର ଅଟନ୍ତି, ମୁଁ ତାକୁ ଆଦୌ ଭୃକ୍ଷେପ କରେ ନାହିଁ। ପୁଣି ଆପଣ ଯେ କି ଅଟନ୍ତି, କିପରି ଧରଣର ପ୍ରଚାରକଟିଏ ଯେ ଆପଣ ଅଟନ୍ତି, ଯାଜକଟିଏ କିମ୍ବା ଅନ୍ୟ କେହି ବିଶିଷ୍ଟ ବ୍ୟକ୍ତିଟିଏ କିମ୍ବା ଆପଣ ଅନ୍ୟ ଯେ କେ ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି, ସେଗୁଡ଼ିକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ତଥାପି ଏପରି କେହି ବ୍ୟକ୍ତି ସେପରି ନାହାନ୍ତି ଯେ କି ଜଣେ ମହିଳା ଆପଣଙ୍କ ଉପରେ ହାତ ରଖି ଆପଣଙ୍କୁ ଯେତେବେଳେ କୁଣ୍ଢାଇ ପକାଇଥାନ୍ତି, ସେତେବେଳେ ଆପଣ ନିଜର ବାସନା ଉନ୍ମାଦନାକୁ ଲାଭ କରିନଥାନ୍ତି, ସେପରି କହିନପାରନ୍ତି। ତାହା ପ୍ରକୃତରେ ସତ୍ୟ କଥା ଅଟେ।
ତଥାପି ଭାଇମାନେ, ଆପଣମାନେ ଏହି ସ୍ଥାନର ପୁଣି ସ୍ୱର୍ଗାଲୋକ ସ୍ଥାନର ମଧ୍ୟବର୍ତ୍ତୀ କ୍ଷେତ୍ରର ପରିସର ଯେତେବେଳେ ପାର କରିଥାନ୍ତି, ସେତେବେଳେ ଏହା ତ ସେ ପ୍ରକାର କାମନାପୂର୍ଣ୍ଣ ଉନ୍ମାଦନ ଅନୁଭୂତିକୁ ଆଦୌ ପ୍ରଦାନ କରିନଥାଏ।
ଓହୋ, ବିସ୍ମୟଜନକ ବିଷୟ ଅଟେ, ଏହା ସେପରି ହିଁ ଅଟେ। ଓହୋ, ସେହି ସ୍ଥାନର ଅବସ୍ଥା ତାହା ହିଁ ଅଟେ, ଏହା ଅସାଧ୍ୟ ଜନର ଏକ ଅନୁଭୂତି ଅଟେ। ଏହାର ସବୁ କିଛି ପରିସ୍ଥିତି କେବଳ ବିଶୁଦ୍ଧ ସ୍ନେହର ପରିଚୟ ଅଟେ। ପ୍ରତ୍ୟେକ ଜଣ ପ୍ରକୃତରେ ଜଣେ ଅସଲି ଭାଇ ଅଟନ୍ତି, ପୁଣି ପ୍ରତ୍ୟେକ ନାରୀଗଣ ପ୍ରକୃତରେ ଅସଲି ଭଗ୍ନୀଗଣ ଅଟନ୍ତି। ସେଠାରେ ମୃତ୍ୟୁ ଭିଷିକା ନାହିଁ, କୌଣସି ଦୁଃଖ ରହି ନାହିଁ, କୌଣସି ଅହଙ୍କାର ବିଷୟ ରହି ନାହିଁ ନୁହେଁ, କୌଣସି ପାପାଧର୍ମ ବିଷୟ ଗୁଡିକ ଆଦୌ ରହି ନାହିଁ, କୌଣସି ଅଧର୍ମାଚାରୀର କ୍ରମ ଗୁଡାକ ସେଠାରେ ଆଦୌ ପ୍ରବେଶ କରିପାରେ ନାହିଁ। କେବଳ ତ୍ରୁଟିହୀନତାର ଭାବନା ହିଁ ସେଠାରେ ବାସ କରି ରହିଥାଏ। ତାହି ସେ ବିଷୟ ଅଟେ ଯାହା ନିମନ୍ତେ ମୁଁ ସଂଗ୍ରାମ କରୁଅଛି, ତାହି ସେହି କାରଣଟି ଅଟେ ଯାହା ପାଇଁ ମୁଁ ଏହାକୁ ଉପସ୍ଥାପନ କରି ଆଗକୁ ବଢୁଅଛି। ମୁଁ କହିଥିଲି ହେ ପ୍ରଭୁ, ତାହିଁ ସେହି ଉଦ୍ଦେଶ୍ୟ ଅଟେ ଯାହା ନିମନ୍ତେ ମୁଁ ଏହି ଉପାସନାଳୟ ମଧ୍ୟରେ ଉପସ୍ଥିତ ଅଟେ। ମଣ୍ଡଳୀକୁ ଯଥାସମ୍ଭବ ସୁସ୍ଥିର ଭାବେ ରଖିବା ନିମନ୍ତେ ମୁଁ ସେଇଥି ନିମନ୍ତେ ଚେଷ୍ଟା କରୁଅଛି। ହେ ଭାଇ ଏବଂ ଭଉଣୀ, ମୁଁ ଆପଣଙ୍କୁ ଏହା କହୁଅଛି, କେବଳ ଏକମାତ୍ର ବିଷୟ ରହିଅଛି ଯାହାକି ସେହି ସ୍ଥାନରେ ପ୍ରବେଶ କରିବାର ଯୋଗ୍ୟତାକୁ ଲାଭ କରିପାରେ, ଆଉ ତାହା ବିଶୁଦ୍ଧ ପ୍ରେମର ବିଷୟ ଅଟେ।
ଆପଣମାନେ ନିମନ୍ତେ ଯେ ବିଶ୍ୱାସ କରନ୍ତି ଏଥିପାଇଁ ନୁହେଁ, କିମ୍ବା ମେଥଡିଷ୍ଟ ମଣ୍ଡଳୀର ନିମନ୍ତେ ଅଥବା ବ୍ୟାପ୍ଟିଷ୍ଟ ମଣ୍ଡଳୀ ନିମନ୍ତେ ବିଶ୍ୱାସ କରନ୍ତି ଏଥିପାଇଁ ଯେ ସେପରି ସେପରି ପ୍ରବେଶ କରିପାରିବେ, ଏପରି ମଧ୍ୟ ନୁହେଁ। ସେଗୁଡ଼ିକ ତ ଉତ୍ତମ ମଣ୍ଡଳୀ ଗୁଡିକ ଅଟନ୍ତି, ପୁଣି ଆପଣମାନଙ୍କୁ ମଧ୍ୟ ସେପରି ଉତ୍ତର ଦେବା ଉଚିତ ଅଟେ। ତଥାପି ହେ ବନ୍ଧୁଗଣ, ଆପଣ ତ ପାଇଅଛନ୍ତି, ପୁଣି ପରଭାଷାରେ ଯେ କଥାବାର୍ତ୍ତା କରିଥିଲେ ଏଥିପାଇଁ ନୁହେଁ, ଆତ୍ମାରେ ନାଚିଥିଲେ ବୋଲି ସେପରି ନୁହେଁ, କିମ୍ବା ପ୍ରେତାତ୍ମା ଗୁଡ଼ିକୁ ଯେ ଛଡ଼ାଇଥିଲେ ପୁଣି ବିଶ୍ୱାସ ସହିତ ପର୍ବତ ଗୁଡ଼ାକ ସୁଦ୍ଧା ସ୍ଥାନାନ୍ତରିତ କରିଥିଲେ ସେଥିପାଇଁ ମଧ୍ୟ ନୁହେଁ। ସେଗୁଡ଼ିକ ତ ଅତି ଉତ୍ତମ ବିଷୟ ଅଟେ, ଯେହେତୁ ସେଗୁଡ଼ିକ ତ ଉଚିତ ପ୍ରକାର କର୍ମଗୁଡ଼ିକ ଅଟେ। ଏହା ସତ୍ତ୍ୱେ ଯେ ବିଶୁଦ୍ଧ ପ୍ରେମଟି ଯେତେବେଳେ ପର୍ଯ୍ୟନ୍ତ ତନ୍ମଧ୍ୟରେ ସାରିକାର ପୂର୍ବକ ଆସ୍ଥା ଜମାଇ ରହି ନାହିଁ, ତେବେ କିଛି ଲାଭ ନାହିଁ।
God before the foundation of the world. Now, let's hurry up. Let's get this one chapter through anyhow. If possible in the next 10 minutes. To whom we also have
ତାହି ସେହି ବିଶୁଦ୍ଧ ତାର ଯୋଗ୍ୟ ବିଷୟ ଅଟେ। ପୂର୍ବରୁ ନିର୍ମିତ ହୋଇ ଆମମାନେ ଅଧିକାର ସ୍ୱରୂପ, ଆମମାନେ କଣ ଅଧିକାର କରିଥିଲୁ? ଅନନ୍ତ ଜୀବନକୁ ହୋଇଅଛୁ। କିପରି ଭାବରେ ପ୍ରତ୍ୟେକ ଜଣ କଣ ତାହାକୁ ବୁଝନ୍ତି କି? ଆପଣମାନେ ଈଶ୍ୱରଙ୍କ ନିକଟରେ କାକୁତି ବିନତି କରିଥିଲେ କି ନୁହେଁ? ଈଶ୍ୱର ଆପଣଙ୍କୁ ଏଥିପାଇଁ ଆହ୍ୱାନ ପ୍ରଦାନ କରିଥିଲେ। କୌଣସି ମନୁଷ୍ୟ କଦାପି ଈଶ୍ୱରଙ୍କର ଅନ୍ୱେଷଣ କରି ନାହିଁ। ଏହା ତ ଈଶ୍ୱର ହିଁ ଅଟନ୍ତି ଯିଏକି ମନୁଷ୍ୟକୁ ଅନ୍ୱେଷଣ କରୁଅଛନ୍ତି। ଯୀଶୁ ଯେପରି କହିଥିଲେ, ପିତା ଯାହାକୁ ପ୍ରେରଣ କରନ୍ତି ତାହା ବିନା ଅନ୍ୟ କେହି ଜଣେ ହେଲେ ସୁଦ୍ଧା ମୋ ନିକଟକୁ ଆସିପାରେ ନାହିଁ। ଦେଖନ୍ତୁ, ଈଶ୍ୱରଙ୍କ ସ୍ତ୍ରୀ ଛାମରୁ ପଳାୟନ କରିବାର ଆଚରଣୀ ତ ମନୁଷ୍ୟର ଏକ ସ୍ୱଭାବ ଅଟେ। ପୁଣି ଆପଣ ଯେତେବେଳେ କହିଥାନ୍ତି ହଁ ତାହା ତ ଅଟେ, ଭାରାକ୍ରାନ୍ତ କରିବାର ବିଷୟଟି ତାହା ହିଁ ଅଟେ। ଆପଣମାନଙ୍କ ପରି ବିଶ୍ୱାସୀ ନିକଟରେ ଯେପରି ସେପରି ପ୍ରଚାର କରିବା ବିଷୟଟି ଯେ ତାହା ଅଟେ, ଏହାକୁ ଆପଣମାନେ ଜାଣନ୍ତି। ଆପଣମାନେ ପୂର୍ବରୁ ଜୀବନଯାପନ କରୁଥିବା ସେହି ସମାନ ଧରଣର ଅବସ୍ଥାରେ ଥାଏ, ଆଉ କ୍ଳାତିପାତ କରନ୍ତୁ ନାହିଁ, ତାହାକୁ ଏହି କ୍ଷଣି ବର୍ତ୍ତମାନ ପରିବର୍ତ୍ତନ କରି ପକାନ୍ତୁ। ଯେତେବେଳେ ପ୍ରଭୁ ସଦା ପ୍ରଭୁ ଏହି କଥା କହନ୍ତି, ସେପରି ଏକ ଶବ୍ଦକୁ ମୁଁ ବ୍ୟବହାର କରି କହିଥାଏ, ସେଥିରେ ମୋତେ ଶ୍ରବଣ କରନ୍ତୁ। ମୁଁ ଯେ ସେପରି ଅଟେ ଏହାକୁ ମୁଁ ନିଜରୁ କଦାପି ସେପରି କହି ନାହିଁ, କାରଣ ମୁଁ ତାହା ନୁହେଁ, ମାତ୍ର ଆପଣମାନେ ମୋତେ ନିଜର ଭାବବାଦୀ ବୋଲି କହି ପରିଚିତ କରାଇଅଛନ୍ତି, କିମ୍ବା କୌଣସି ଏକ ଭାବବାଦୀ ବୋଲି କହିଅଛନ୍ତି। ସମ୍ପୂର୍ଣ୍ଣ ଜଗତଟି ତାହିଁ ବିଶ୍ୱାସ କରିଥାଏ। ସମ୍ପୂର୍ଣ୍ଣ ଜଗତରେ କୋଟି କୋଟି ସଂଖ୍ୟକ ଜନତାଗଣ ବିଶ୍ୱରେ ଏହାକୁ ହିଁ ବିଶ୍ୱାସ କରିଥାନ୍ତି। ମୁଁ ତ ସିଧା ସଖ ରୂପେ ପ୍ରଚାର କରିଅଛି, ହଁ ଅୟୁତ ଅୟୁତ କରି 10 କିମ୍ବା 12 ଅୟୁତ ସଂଖ୍ୟକ ଲୋକମାନଙ୍କ ଶ୍ରୋତାଗଣଙ୍କ ମଧ୍ୟରେ ସିଧା ସଖ ରୂପେ କିମ୍ବା ତହିଁରୁ ମଧ୍ୟ ଅଧିକ ସଂଖ୍ୟକ ଶ୍ରୋତାଗଣଙ୍କ ମଧ୍ୟରେ ସିଧା ସଖ ଭାବେ ପ୍ରଚାର କରିଅଛି। ମୁଁ ତ ଶତାଧିକ ସହସ୍ରାଧିକ ଦର୍ଶନ ଗୁଡ଼ିକୁ ଚିହ୍ନ ଗୁଡ଼ିକୁ ଅଦ୍ଭୁତ କାର୍ଯ୍ୟଗୁଡ଼ିକୁ ଦର୍ଶନ କରିଅଛି, ପୁଣି ସେଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ହେଲେ କଦାପି ଅସଫଳିତ ହୋଇନାହିଁ।
ମୁଁ ତ ଶତାଧିକ ସହସ୍ରାଧିକ ଦର୍ଶନ ଗୁଡ଼ିକୁ ଚିହ୍ନ ଗୁଡ଼ିକୁ ଅଦ୍ଭୁତ କାର୍ଯ୍ୟଗୁଡ଼ିକୁ ଦର୍ଶନ କରିଅଛି, ପୁଣି ସେଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ସୁଦ୍ଧା ଅସଫଳିତ ହୋଇନାହିଁ।
ଆଉ ତାହା ହିଁ
ସତ୍ୟ କଥା ଅଟେ। ସେ ତ ଏପରି ଘଟଣା ଗୁଡିକ ସମ୍ବନ୍ଧରେ ମୋତେ ପୂର୍ବାଭାସ ଦ୍ୱାରା ଅବଗତ କରାଇଥିଲେ, ଯାହାକି ଘଟିତ ନ ହେବା ପର୍ଯ୍ୟନ୍ତ କଦାପି ଅନ୍ୟଥର ବିଷୟ ବୋଲି ପ୍ରମାଣିତ ହୋଇନଥିଲା। ସେ ନିମନ୍ତେ କୌଣସି ବ୍ୟକ୍ତିଙ୍କୁ ପରୀକ୍ଷା କରି କହିବା ନିମନ୍ତେ ମୁଁ ଉପସ୍ଥିତ କରାଇବି, ତାହା ସତ୍ୟ କଥା ଅଟେ। ଜଣେ ମାଓବାଦୀ କହି ମୁଁ ନିଜ ପାଇଁ କୌଣସି ଦାବିକୁ କରିନଥାଏ, ତଥାପି ଆପଣମାନେ ମୋର ଶିକ୍ଷାକୁ ଶ୍ରବଣ କରିଥାନ୍ତି। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏହି ସ୍ଥାନରେ ଆପଣମାନଙ୍କୁ ଅବସ୍ଥାନ କରାଇବା ନିମନ୍ତେ ଏହା ତ ଈଶ୍ୱରଙ୍କ ବିଶୁଦ୍ଧ ପ୍ରେମ ବିଷୟକୁ ଆବଶ୍ୟକ କରିବ, କାରଣ ତାହା ସବୁକିଛି ଯୋଗ୍ୟ ବିଷୟ ଅଟେ ଯାହାକି ପୂର୍ବେ ତନ୍ମଧ୍ୟରେ ସେତେବେଳେ ସୁଦ୍ଧା ରହିଥିଲା। କେତେ ସଂଖ୍ୟକ କେତେ ଯେ ଧାର୍ମିକ ସଂସ୍ଥା ଗୁଡିକ କେତେ ଉତ୍ତମ କ୍ରମ ଗୁଡିକ ଯେ ଆପଣମାନେ କରିଅଛନ୍ତି କିମ୍ବା ଆପଣମାନେ ଯେ କଣ କଣ କର୍ମ ଗୁଡାକ କରିଅଛନ୍ତି ସେଗୁଡିକ ବିଷୟରେ କିଛି ହେଲେ ଯାଇ ଆସେ ନାହିଁ, କାରଣ ସେଗୁଡିକ ମଧ୍ୟରୁ କୌଣସି ଗୋଟିଏ ମାତ୍ର ବସ୍ତୁ ସେଦିନ ଗଣନାକୁ ଆସିବ ନାହିଁ। ଏହା ତ କେବଳ ବିଶୁଦ୍ଧ ପ୍ରେମର ଭାବନାଟିକୁ ଆବଶ୍ୟକ କରିଥାଏ। ସୁତରାଂ ଆପଣମାନେ ଯାହା କିଛି ଉତ୍ତମ କର୍ମ କରନ୍ତି ନା କାହିଁକି ଆପଣମାନେ ସେହି ସକଳ କର୍ମ ଗୁଡିକୁ ସେଦିନ ପର୍ଯ୍ୟନ୍ତ ପୃଥକ ରଖିଥାନ୍ତୁ, ଯେତେବେଳେ ପର୍ଯ୍ୟନ୍ତ ଆପଣମାନେ ଆତ୍ମୟ ଏପରି ଭାବରେ ଏହି ଐଶ୍ୱରିକ ପ୍ରେମର ବାହୁଲ୍ୟତାରେ ଏପରି ଭାବରେ ଭରପୁର ହୋଇଯାଇ ନାହାନ୍ତି ଯେପରିକି ତଦ୍ୱାରା ଆପଣମାନେ ସେମାନଙ୍କୁ ସ୍ନେହ କରିପାରନ୍ତି ଯେଉଁମାନେ ଆପଣମାନଙ୍କୁ ଘୃଣା କରିଥାନ୍ତି। ଆଜିର ପ୍ରାତଃ କାଳରେ ମୁଁ ଯେପରି କହିଥିଲି ତଦନୁସାରେ ମୁଁ ଠିକ୍ ସେହି ପରିଧାନର ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଅଟେ। ମୁଁ ତ ସେପରି ଭାବରେ ପ୍ରସ୍ତୁତ କରାଯାଇଥିଲି, ମୋର ସମ୍ପୂର୍ଣ୍ଣ ସୁନ୍ଦରତାର ଭେଦ ଅନୁଗ୍ରହ ହିଁ ଅଟେ। ଅଧିକାଂଶ ବ୍ୟକ୍ତିଗଣ ଏପରି କହିଥାନ୍ତି, ଯେହେତୁ ଆପଣ ମୋହର ଅନିଷ୍ଟ କରିଅଛନ୍ତି ତେଣୁ ମୁଁ ମଧ୍ୟ ଆପଣଙ୍କର ଅନିଷ୍ଟ କରିବି। ହଁ, ଆପଣ ମୋ ପ୍ରତି ଉତ୍ତମ ବ୍ୟବହାର କରିଅଛନ୍ତି ତେଣୁ ମୁଁ ମଧ୍ୟ ଆପଣଙ୍କ ପ୍ରତି ଠିକ୍ ସେହିପରି ବ୍ୟବହାର କରିବି। ତାହା ତ ଅନୁଗ୍ରହ ଲକ୍ଷଣଟି ଆଦୌ ନୁହେଁ, ଅନୁଗ୍ରହର ଅନୁଭୂତି ତ ଯେପରି ନୁହେଁ। ଧରି ନିଅନ୍ତୁ ଯଦି ବା ଆପଣ ମୋ ପ୍ରତି କିଛି ଅନିଷ୍ଟ କରିଥାନ୍ତି, ତଥାପି ଯେକୌଣସି ପ୍ରକାର ହେଉନା କାହିଁକି ମୁଁ ଆପଣଙ୍କର ଅନିଷ୍ଟ କରିବି ନାହିଁ, ମାତ୍ର ଆପଣ ଯେପରି ଉପଶମ କରାଯାଇପାରିବେ ସେଥିପାଇଁ ଚେଷ୍ଟା କରିବି। ଆପଣଙ୍କର ସେହି କଷ୍ଟକୁ ଦୂର କରିବା ସାହାଯ୍ୟ କରନ୍ତୁ ଅଥବା ନୁହେଁ, ତଥାପି ମୁଁ ଆପଣଙ୍କର କଷ୍ଟକୁ ଉପଶମ କରିବାକୁ ଯତ୍ନ କରିବି। ଆପଣ ମୋର ଗାଲରେ ଚାପୁଡ଼ାଟି ମାରିପାରନ୍ତି, ପୁଣି କହିପାରନ୍ତି ମୋହର ପିଠିକୁ ଟିକେ କୁଣ୍ଡାଇ ଦିଅନ୍ତୁ, ତଥାପି ଯନ୍ତ୍ରଣା ଅନୁଭବ କରୁଥିବା ସୁଦ୍ଧା ମୁଁ ଆପଣଙ୍କ ପିଠିକୁ ଅବଶ୍ୟ କୁଣ୍ଡାଇ ଦେବି। ଧ୍ୟାନ ଦିଅନ୍ତି ତ ତାହା ସେପରି ଧରଣର ବିଷୟ ଅଟେ, କିଛି ହେଲେ ବ୍ୟବସ୍ଥାକୁ ସମ୍ପାଦନ କରନ୍ତୁ। ମୁଁ କେବଳ କାର୍ଯ୍ୟଗୁଡ଼ିକ ଉପରେ ବିଶ୍ୱାସ କରେ ନାହିଁ, ମାତ୍ର ପ୍ରେମ ଗୁଡ଼ିକର ପରିଚୟ ହିଁ ଯେ କାର୍ଯ୍ୟ ଅଟେ ଏପରି ବିଷୟକୁ ମୁଁ ବିଶ୍ୱାସ କରେ। କାର୍ଯ୍ୟଗୁଡ଼ିକ ତ ସେପରି ଅଟନ୍ତି, ପୁଣି ଅନୁଗ୍ରହଟି ଯେ ଆପଣଙ୍କର ସ୍ଥାନକୁ ଅଧିକାର କରି ନେଇଅଛି, କାର୍ଯ୍ୟଗୁଡ଼ିକ ତ ତାହାର ପ୍ରଗଟିକରଣର ଲକ୍ଷ୍ୟ ମାତ୍ରକ ଅଟନ୍ତି। ମୁଁ ଆପଣଙ୍କର ସ୍ତ୍ରୀଙ୍କ ସହିତ ଏଥିପାଇଁ ବିଶ୍ୱାସଯୋଗ୍ୟତା ସହିତ ବସବାସ କରିନଥାଏ, ଯେହେତୁ ମୁଁ ଏପରି ଭରସା କରେ କି ଯଦି ମୁଁ ସେପରି ପୂର୍ବେ କରିନଥିଲି ତେବେ ସେ ମୋତେ ଛାଡ଼ପତ୍ର ଦେଇପାରନ୍ତି। ତଥାପି ମୁଁ ତାଙ୍କୁ ପ୍ରେମ କରୁଥିବା କାରଣରୁ ତାଙ୍କ ସହିତ ସେପରି ବିଶ୍ୱସ୍ତତାକୁ ଅବଲମ୍ବନ କରିଥାଏ। ମୁଁ ଏଥିପାଇଁ ସୁସମାଚାର ପ୍ରଚାର କରିନଥାଏ, ଯେହେତୁ ମୁଁ ବିଚାର କରିଥାଏ ଯେ ଯଦି ମୁଁ ସେପରି କରିନଥିଲି ତେବେ ମୋତେ ଅବଶ୍ୟ ନରକଗାମୀ ହେବାକୁ ଅଛି। ମାତ୍ର ମୁଁ ଏଥିପାଇଁ ସୁସମାଚାର ପ୍ରଚାର କରିଥାଏ, ଯେହେତୁ ମୁଁ ସ୍ନେହ କରୁଥିବା କାରଣ ହିଁ ମୁଁ ତାହାକୁ ସେପରି କରିଥାଏ। ଆପଣମାନେ ସେପରି ଚିନ୍ତା କରିପାରନ୍ତି କି ଯେ ମୁଁ ସେହି ଝଡ଼ ବତାସପୂର୍ଣ୍ଣ ସଙ୍କଟର ଲହଡ଼ି ଗୁଡ଼ିକୁ ପୁଣି ସେହି ସମତଳ ସ୍ଥାନ ଗୁଡ଼ିକୁ ଏଥିପାଇଁ ତ୍ୟାଗି ଦେଇଥାଏ ଯେପରିକି ଆଗକୁ ପୁଣି ପଛକୁ କରି ମୁଁ ଗତାୟତ କରି ପୁଣି ଚତୁଃପାର୍ଶ୍ୱକୁ ବିଜୁଳି ଚମକିବା କାରଣରୁ ପୁଣି ଅନ୍ୟାନ୍ୟ ବିଷୟ ଗୁଡ଼ିକ ସମ୍ପୂର୍ଣ୍ଣ ହେଉଥିବା କାରଣରୁ ସେପରି କରିଥାଏ। ପୁଣି ଯେକୌଣସି ମୁହୂର୍ତ୍ତରେ ପୁଣି ପ୍ରତ୍ୟେକ ଜଣ ମହାନ ନାରୀ ମରିୟମ ଏପରି ଚିତ୍କାର କରୁଥିବା କାରଣରୁ ପୁଣି ଉଡ଼ାଜାହାଜରେ ଯାତ୍ରା କରି ସେପରି କହୁଥିବା ଯୋଗୁଁ ଏହା ସେପରି ଧରଣର ଏକ ବିଷୟ ବୋଲି ଆପଣ ମାନେ ବିଚାର କରିଥାନ୍ତି କି? ସେହି ଯାତ୍ରୀଗଣ ସୁରକ୍ଷାର ପଟି ମଧ୍ୟରେ ବନ୍ଧା ହୋଇ ଖୁବ୍ ସୁରକ୍ଷିତ ଭାବରେ ଉଡ୍ଡୟନ କରୁଥାନ୍ତି। ପୁଣି ବିମାନଚାଳ କିପରି ଘୋଷଣା କରୁଥିବା ଶ୍ରବଣ କରିଥାନ୍ତି ଯେ କେବଳ 15 ମିନିଟ୍ ପର୍ଯ୍ୟନ୍ତ ଉଡ୍ଡୟନ କଲା ଭଳି ଇନ୍ଧନ ବାକି ରହିଅଛି। ପୁଣି ଆମମାନେ ଯେ କେଉଁ ସ୍ଥାନରେ ଅଛୁ ତାହାକୁ ମଧ୍ୟ ଆମମାନେ ଜାଣୁନାହୁଁ। ଓ ପରିହାସ କଲା ଭଳି ଯେପରି କିଛି ଭାଷଣକୁ ଯେ ମୁଁ ଦେବି ଏପରି ଆପଣମାନେ ବିଚାର କରନ୍ତି କି? ଓହୋ, ଆପଣମାନେ ଏପରି ଚିନ୍ତା କରିଥାନ୍ତି କି ମୁଁ ଜଙ୍ଗଲରେ ଭରପୁର ଥିବା ସେହି ଅଞ୍ଚଳଟି ଆଡ଼କୁ ଚାଲିଯିବି ଯେଉଁ ସ୍ଥାନରେ ଜର୍ମାନୀ ସେନାଗଣ ଆପଣମାନଙ୍କ ଅସ୍ତ୍ରଶସ୍ତ୍ର ଗୁଡ଼ିକର ସହିତ ସଜ୍ଜିତ ଥାଇ ମୋତେ ଚତୁର୍ଭାଷରୁ ଘେରିଯିବେ, ପ୍ରତି
ପୁଣି ପ୍ରତିଦିନ ରାତ୍ରି କାଳରେ ମୋ ସହିତ ଏପରି ବ୍ୟବହାର କରିବେ, ପୁଣି ଉପାସନାରୁ ବାହାରକୁ ପୁଣି ଭିତରକୁ ନେବା ଆଣିବା କରିବେ, ଯେତେବେଳେ ପର୍ଯ୍ୟନ୍ତ ପବିତ୍ରାତ୍ମା ଆଶ୍ଚର୍ଯ୍ୟ କର୍ମଗୁଡ଼ିକୁ ସମ୍ପନ୍ନ କରିବାରେ ଆରମ୍ଭ କରିଦେଇନଥାନ୍ତି। କମ୍ୟୁନିଷ୍ଟ ସେନାଗଣତ କିଛି ମାଇଲ ଦୂରରେ ରହି ମୋତେ ଗୁଳିବଦ୍ଧ କରି ହତ୍ୟା କରିବା ନିମନ୍ତେ ଆଲୋକ ଖଚିତ ଯୁଦ୍ଧାସ୍ତ୍ରଗୁଡ଼ିକୁ ରହି ଠକି ବସି ରହି ଆସନ୍ତି। ଏହାର ପରିହାସ କରିବା ନିମନ୍ତେ ମୁଁ ଯେ ତାହାକୁ କରିବି ଏପରି ଆପଣମାନେ ବିଚାର କରନ୍ତି କି? ତଥାପି ଏହା ଏଥିପାଇଁ ଅଟେ, ଯେହେତୁ ପ୍ରେମ ବୋଲି ପରିଚିତ ଥିବା କୌଣସି ଏକ ଶକ୍ତି ମୋ ମଧ୍ୟରେ ବାସ କରି ରହିଅଛି, ପୁଣି ସେଗୁଡ଼ିକ ତ ମନୁଷ୍ୟ ନିମନ୍ତେ ଅଟେ ଯାହା ପାଇଁ ଖ୍ରୀଷ୍ଟ ମୃତ୍ୟୁଭୋଗ କରିଥିଲେ। ପାଉଲ ଏପରି କହିଥିଲେ, କେବଳ ଜେରୁସାଲେମକୁ ଯିବା ନିମନ୍ତେ ମୁଁ ଯେ ଇଚ୍ଛୁକ ଅଟେ ସେପରି ନୁହେଁ, ମାତ୍ର କୃଷାର୍ପିତ ହେବା ଉଦ୍ଦେଶ୍ୟରେ ମୁଁ ସେଠାକୁ ଯାଉଅଛି, ମୁଁ ମୃତ୍ୟୁଭୋଗ କରିବା ନିମନ୍ତେ ସେଠାକୁ ଯାଉଅଛି। ପ୍ରଭୁଙ୍କର ଯୋଜନା ନିମିତ୍ତ ମୃତ୍ୟୁଭୋଗ କରିବା ଉଦ୍ଦେଶ୍ୟରେ ମୁଁ ସେଠାକୁ ଯାଉଅଛି। ଏହା ତ ଠିକ୍ ସେପରି ଏକ ବିଷୟ ଅଟେ, ପ୍ରେମର ଅତ୍ୟଧିକତାର ପରିଚୟ ଅଟେ, ଯାହାକି ଆପଣଙ୍କୁ ଅନୁପ୍ରାଣିତ କରି ଏପରି କଷ୍ଟକୁ ସହିବା ନିମନ୍ତେ ପ୍ରେରଣା ଦେଇଥାଏ। ତାହା ବାସ୍ତବରେ ସତ୍ୟ କଥା ଅଟେ। ଅର୍ଥପ୍ରାପ୍ତି ନିମନ୍ତେ ଯଦି ମୁଁ ସୁସମାଚାର ପ୍ରଚାର କରିଥାଏ, ପୁଣି ଏହା ଯଦି ସେପରି ଧରଣର କାର୍ଯ୍ୟଟିଏ ହୋଇଥାଏ, ତେବେ ଆଜି ରାତ୍ରି କାଳରେ ଏହି ସମୟରେ $20,000 ମୂଲ୍ୟର ଅର୍ଥରେ ଧାରି ହୋଇ ରହିନଥାନ୍ତି, ମୁଁ ତ କଦାପି ଧାରୁଆ ହୋଇ ରହିନଥାନ୍ତି। ଆଜ୍ଞା ନୁହେଁ, ସେପରି କଦାପି ହୋଇନଥାନ୍ତି, ଯେହେତୁ ମୋତେ ଦାନ କରାଯାଇଥିବା $20,000,000 ପରିମାଣର ଅର୍ଥରୁ କିଛିଟା ମୋ ପାଇଁ ମୁଁ ଅବଶ୍ୟ ବଞ୍ଚାଇ ରଖିପାରିଥାନ୍ତି। ମୁଁ ହଁ, କେହି ଜଣେ ବ୍ୟକ୍ତି ଜଣେ ଏକ FBI ବ୍ୟକ୍ତିଙ୍କ ମାଧ୍ୟମରେ ମୋ ନିକଟକୁ ନିୟୁତ ₹50,000 ପରିମାଣ ଏକ ଡ୍ରାଫ୍ଟ ମୋ ପାଖକୁ ପଠାଇଥିଲେ, ଆଉ ମୁଁ କହିଥିଲି ଏହାକୁ ଫେରସ୍ତ କରି ନେଇଯାଆନ୍ତୁ। ସୁତରାଂ ଅର୍ଥ ସଂଗ୍ରହ ନିମନ୍ତେ ସେପରି ନୁହେଁ, ଏହା ଅର୍ଥ ଉପାର୍ଜନ କରିବା ନିମନ୍ତେ ନୁହେଁ, ଅର୍ଥ ଉପାର୍ଜନ କରିବା ନିମନ୍ତେ ମୁଁ ଆଦୌ ସୁସମାଚାର ପ୍ରଚାର କରିନଥାଏ। ଏହା ସେଥିପାଇଁ ଆଦୌ ନୁହେଁ, ମାତ୍ର ଏହା ଏ ନିମନ୍ତେ ଅଟେ ଯେହେତୁ ମୁଁ ପ୍ରେମ କରିଥାଏ। ଯେଉଁ କାର୍ଯ୍ୟଟିକୁ ମୁଁ ସମ୍ପୂର୍ଣ୍ଣ କରିବାକୁ ଇଚ୍ଛା କରିଥାଏ ତାହା ଏହିକି ଯେ ମୁଁ ଶେଷ ନିଶ୍ୱାସକୁ ପରପାରି ଯିବାକୁ ଯେତେବେଳେ ତ୍ୟାଗ କରିଥାଏ, ଯାହାକି 5 ମିନିଟ ପରେ ସମ୍ଭବତଃ ଉପସ୍ଥିତ ହୋଇଯାଇପାରେ, ତାହା ବର୍ତ୍ତମାନ ସମୟରୁ ଆରମ୍ଭ କରି ପରବର୍ତ୍ତୀ 2 ଘଣ୍ଟା ସମୟର ଅବସ୍ଥାଟି ହୋଇପାରେ, ତାହା 50 ବର୍ଷ ବୟସ୍କ ହେବାର ଅବସ୍ଥା ମଧ୍ୟ ହୋଇପାରେ, ତଥାପି ତାହେଲେ କେତେବେଳେ ଉପସ୍ଥିତ ହେବ ସେହି ସମୟକୁ ମୁଁ ଜାଣେ ନାହିଁ। ତଥାପି ଏହା ଯେତେବେଳେ ଉପସ୍ଥିତ ହୋଇଥାଏ ମୁଁ ସେଠାରେ ପହଞ୍ଚି ଯାଇଥାଏ, ପୁଣି ସମ୍ପୂର୍ଣ୍ଣ ଯୌବନର ଏକ ଅବସ୍ଥାକୁ ସେଠାରେ ଅବସ୍ଥାନ କରି ରହିଥିବା ବିଷୟକୁ ମୁଁ ଲକ୍ଷ୍ୟ କରିଥାଏ। ପୁଣି ହେ ମୋର ପ୍ରିୟ ଭାଇ, ହେ ଆମମାନଙ୍କର ଶ୍ରଦ୍ଧେୟ ଭାଇ, ଏପରି ଚିତ୍କାର କରିବା ଶବ୍ଦକୁ ଶୁଣିବା ନିମନ୍ତେ ଅଭିଳାଷ କରିଥାଏ। ମୋର ହୃଦୟ ମଧ୍ୟରେ ଥିବା ଭାବନାଟି ତାହା ହିଁ ଅଟେ, ତାହିଁ ସେହି କାରଣ ଅଟେ ମୁଁ ନିଜକୁ ଭିନ୍ନ ବ୍ୟକ୍ତିଟିଏ କରି ପରିଚିତ କରିବା ନିମନ୍ତେ ମୁଁ ଆପଣମାନଙ୍କ ସହିତ ସହମତିକୁ ପ୍ରକାଶ କରିନଥାଏ। ମାତ୍ର ଯେଉଁ ମାର୍ଗଟି ଉଚିତ ପ୍ରକାର ପଥ ଅଟେ ତା ଉପରେ ଆପଣମାନଙ୍କୁ ଚାଳନା ଦେବା ନିମନ୍ତେ ମୁଁ ଚେଷ୍ଟା କରୁଅଛି। ସେହି ପରିଚୟ ଥିବାର ଯୋଗ୍ୟ ପଥଟି ତାହା ହିଁ ଅଟେ। ଆପଣମାନଙ୍କର ମଣ୍ଡଳୀଟି ନୁହେଁ, ଆପଣମାନଙ୍କର ସଂସ୍ଥାଟି ସୁଦ୍ଧା ନୁହେଁ, ମାତ୍ର ଖ୍ରୀଷ୍ଟରେ ଆପଣମାନଙ୍କର ନୂତନ ଜନ୍ମର ଉଦ୍ଦେଶ୍ୟଟି ଅଟେ। ଓ ବିସ୍ମୟଜନକ, ତାହାଙ୍କଠାରେ ମଧ୍ୟ ଆମମାନେ ଅଧିକାର ସ୍ୱରୂପ ହୋଇଅଛୁ, ତେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଂକଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମମାନେ ପୂର୍ବରୁ ନିରୂପିତ ହେଲୁ। ଶୁଣନ୍ତୁ, କିଛି କ୍ଷଣ ଉତ୍ତରରେ ଆମମାନେ ଶେଷ କରିବାକୁ ଯାଉଅଛୁ, ଶେଷ କଲା ପୂର୍ବେ ଅଧିକ ଧ୍ୟାନର ସହିତ ଶ୍ରବଣ କରନ୍ତୁ, ଯେପରି ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ ଯେ ଆମେମାନେ ଈଶ୍ୱରଙ୍କ ଗୌରବର କାରଣ ହେଉ, ଯାହାଙ୍କଠାରେ ଆମମାନେ ମଧ୍ୟ ବିଶ୍ୱାସ କରିଥିଲୁ। ଏହାକୁ ଧ୍ୟାନର ସହିତ ସେତେବେଳେ ଶ୍ରବଣ କରନ୍ତୁ, ଏହାକୁ ଆପଣାର ଆସ୍ତରଣ ମଧ୍ୟରେ, ସୁସମାଚାରର ଆସ୍ତରଣ ମଧ୍ୟରେ ସଞ୍ଚୟ କରି ରଖିଥାନ୍ତୁ, ଆପଣାର ଚିନ୍ତାଧାରା ଗୁଡ଼ିକୁ ଉନ୍ମୁକ୍ତ ରଖନ୍ତୁ, ପୁଣି ଧ୍ୟାନ ଦେଇ ଶୁଣନ୍ତୁ। ବର୍ତ୍ତମାନ ମୁଁ 13 ପଦ ଉପରେ ଆଧାରିତ କରିବାକୁ ଯାଉଅଛି, ତାଙ୍କଠାରେ ତୁମମାନେ ସତ୍ୟ ବାକ୍ୟ ଅର୍ଥାତ୍ ତୁମମାନ ପବିତ୍ର ସୁସମାଚାର ଶୁଣି ପରମେଶ୍ୱରଙ୍କ ବାକ୍ୟକୁ ଶୁଣିବା ଦ୍ୱାରା ବିଶ୍ୱାସ ଜାତ ହୋଇଥାଏ। ସତ୍ୟ ବାକ୍ୟକୁ ଶୁଣିବା ଉତ୍ତାରେ ଅର୍ଥାତ୍ ତୁମମାନଙ୍କ ପବିତ୍ର ସୁସମାଚାର ଶୁଣିଲା ଉତ୍ତାରେ, ସତ୍ୟର ସଂଜ୍ଞାଟି କ'ଣ ଅଟେ? ତାହା ଈଶ୍ୱରଙ୍କ ବାକ୍ୟ ଅଟେ। ଏହା ସଠିକ୍ ଅଟେ ନା?
ଯୋହନ 17 ଅଧ୍ୟାୟର 17 ପଦ ଆପଣ ମାନେ ଯେଉଁମାନେ କି ପଦ ପର୍ବ ଗୁଡାକ ଟିପି ନେଉଛନ୍ତି ଆପଣ ମାନଙ୍କ ନିମନ୍ତେ ଯୀଶୁ କହିଥିଲେ ହେ ପିତ ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ରୀକୃତ କର ତୁମ୍ଭର ବାକ୍ୟ ତ ସତ୍ୟ ସତ୍ୟ ବାକ୍ୟକୁ ଶୁଣିବା ଉତ୍ତରେ ଅର୍ଥାତ୍ ତୁମମାନଙ୍କ ପରିତ୍ରାଣର ସୁସମାଚାର ଶୁଣିବା ଉତ୍ତରେ ତାହା କିପରି ଧରଣର ପରିତ୍ରାଣ ଥିଲା ଯାହା ବିଷୟ ସେ ସେମାନଙ୍କୁ କହିବା ନିମନ୍ତେ ଯତ୍ନ କରୁଥିଲେ ତାହା ତ ଜଗତର ସୃଷ୍ଟି ପୂର୍ବେ ନିରୂପିତ ହୋଇ ରହିଥିବା ପରିତ୍ରାଣ ବିଷୟ ଥିଲା ଏହା ସତ୍ୟ କଥା ଅଟେ ନା ପୁତ୍ରର ଅଧିକାର ସ୍ୱରୂପ କରି ଗ୍ରହଣ କରି ନିମନ୍ତେ ଅନନ୍ତ ଜୀବନ ନିମନ୍ତେ ପୂର୍ବରୁ ନିରୂପିତ କରି ରଖିଥିବା କାରଣରୁ ସେପରି ବିଷୟ ଥିଲା ପୁଣି ଆପଣ ଯେତେବେଳେ ପରିତ୍ରାଣ ଲାଭ କରିସାରିଥିଲେ ପବିତ୍ରକୃତ ହୋଇସାରିଥିଲେ ପବିତ୍ରାତ୍ମାରେ ଭରପୁର ହୋଇସାରିଥିଲେ ତତ୍ପରେ ଆପଣ ଅନନ୍ତ ଜୀବନର ଅଧିକାରୀ ହୋଇଥିଲେ ପୁଣି ଆପଣ ଏକ ପୁତ୍ରତ୍ୱ ଅଧିକାରକୁ ମଧ୍ୟ ଲାଭ କରିଥିଲେ ପୁଣି ଆପଣଙ୍କୁ ଯୋଗ୍ୟତାର ସହିତ ଅଧିକାରୀ କରିବା ନିମନ୍ତେ ଈଶ୍ୱର ଯେତେବେଳେ ଅପେକ୍ଷା କରୁଅଛନ୍ତି ଯେପରିକି ତାଙ୍କ ରାଜ୍ୟ ନିମନ୍ତେ ପୁଣି ତାଙ୍କ ଗୌରବ ନିମନ୍ତେ ଆପଣ କିଛି କାର୍ଯ୍ୟ କରିପାରନ୍ତି ତାହା ହିଁ ସୁସମାଚାର ଅଟେ ସର୍ବପ୍ରଥମେ ସେହି ବାକ୍ୟକୁ ଶୁଣନ୍ତୁ ଆପଣମାନେ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ ଆପଣମାନଙ୍କର ସକଳ ଅଧର୍ମ ଗୁଡିକୁ ବୋହି ନେଇ ଯାଉଛନ୍ତି ପୁଣି ପ୍ରତିଜ୍ଞାର ଦେଶକୁ ଘେନି ଯିବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରୁଅଛନ୍ତି ଏହି ପଥରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଗଣଙ୍କ ନିମନ୍ତେ ଏହା ହିଁ ସେହି ପ୍ରତିଜ୍ଞାଟି ଅଟେ ଆଜି ରାତ୍ରି କାଳରେ ଆପଣ ନିଜର ଗୃହକୁ ଯଦି ତ୍ୟାଗ କରିଥିଲେ ସେହି ଜଣେ ପାପୀ ଯଦି ଏପରି କହିଥିଲେ ଯେ ମୁଁ ବ୍ରହ୍ମ ଉପାସନାକୁ ଅଗ୍ରସର କରିବି ତେବେ ସେପରି ଏକ ସୁଯୋଗକୁ ଈଶ୍ୱର ଆଜିର ରାତ୍ରି କାଳରେ ଆପଣଙ୍କୁ ଦାନ କରିଥିଲେ ପ୍ରତିଜ୍ଞା ଦେଶ ପୁଣି ଆପଣଙ୍କ ମଧ୍ୟରେ କେବଳ ଗୋଟିଏ ମାତ୍ର ବ୍ୟବଧାନ ରହିଯାଇଅଛି ପ୍ରତିଜ୍ଞା ଦେଶଟି କିଏ ଅଟନ୍ତି ତାହା ତ ପବିତ୍ରାତ୍ମା ଅଟନ୍ତି ଯେହୋଶୁଆ ପୁଣି ପ୍ରତିଜ୍ଞା ଦେଶ ମଧ୍ୟରେ କିଏ ବାଧାର କାରଣ ହୋଇ ରହିଥିଲା ତାହା ଜର୍ଦ୍ଦନ ନଦୀ ଥିଲା ପ୍ରକୃତରେ ତାହା ହିଁ ସଠିକ ବିଷୟ ଅଟେ ମୂଷା ଯିଏକି ଖ୍ରୀଷ୍ଟଙ୍କର ନିଦର୍ଶନ ସୂଚକ ଥିଲେ ସେ ସନ୍ତାନଗଣଙ୍କୁ ପ୍ରତିଜ୍ଞା ଦେଶକୁ କଢାଇ ନେଇ ଯାଇଥିଲେ ତଥାପି ପ୍ରତିଜ୍ଞା ଦେଶ ମଧ୍ୟକୁ ସନ୍ତାନଗଣଙ୍କୁ ନେଇଯିବା ନିମନ୍ତେ ମୂଷା ଆଉ କଦାପି ବିବେଚିତ ହୋଇପାରିନଥିଲେ ମାତ୍ର ଯେହୋଶୁଆ ପ୍ରବେଶ କରାଇଥିଲେ ପୁଣି ଦେଶକୁ ବଣ୍ଟନ କରିଥିଲେ ଯୀଶୁ ମୂଲ୍ୟଟିକୁ ପ୍ରଦାନ କରିଥିଲେ ପୁଣି ପବିତ୍ର ଆତ୍ମାଙ୍କ ଆଡ଼କୁ କଢାଇ ନେଇଥିଲେ ପରମେଶ୍ୱର ପବିତ୍ର ଆତ୍ମାଙ୍କୁ ଅବତରିତ କରାଇଥିଲେ ପୁଣି ସେ ମଣ୍ଡଳୀକୁ ଯଥାସ୍ଥାନରେ ତାର ଉପଯୁକ୍ତ ସ୍ଥାନରେ ଅବସ୍ଥାନ କରାଇଥିଲେ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସ୍ୱତଃ ଉପସ୍ଥିତିର ବିଷୟକୁ ବ୍ୟକ୍ତିଗତ ରୂପେ ତାଙ୍କ ସହିତ ଥାଇ ଅନୁଭବ କରିଥିଲେ ମୁଁ ଯେ କିପରି ଅର୍ଥ କରି କହିଥାଏ ଆପଣମାନେ ତାହାକୁ ବୁଝନ୍ତି କି ପ୍ରତ୍ୟେକ ଯେଉଁମାନେ କି ଯୀଶୁଖ୍ରୀଷ୍ଟଙ୍କ ସହିତ ଅବସ୍ଥାପିତ ଅଟନ୍ତି ଏହି ସୁସମାଚାର ଆହ୍ୱାନ ନିମିତ୍ତ ଈଶ୍ୱର କିପରି ଭାବରେ ଏହାକୁ ପୂର୍ବରୁ ନିରୂପଣ କରିଥିଲେ ତାହାକୁ ଦେଖନ୍ତି କି ପାଉଲ ଗାଲାତୀୟ 1 ଅଧ୍ୟାୟର 8 ପଦରେ ପରି କହିଥିଲେ ଯେଉଁ ସୁସମାଚାର ଆମମାନେ ତୁମମାନ ନିକଟରେ ପ୍ରଚାର କରିଥିଲୁ ଆମେମାନେ କିମ୍ବା ସ୍ୱର୍ଗଦୂତ ହେଲେ ଯଦି କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ ତେବେ ସେ ଶାପଗ୍ରସ୍ତ ହେଉ ସେହି ସତ୍ୟ ବାକ୍ୟଟି ସେହି ସୁସମାଚାରଟି ତାହା ହିଁ ଅଟେ ପୁଣି ଆମମାନେ ଏହି ପଦଟିକୁ ଶେଷ କରିବା ନିମନ୍ତେ ଯେତେବେଳେ ଆଗକୁ ପାଠ କରିଥାଉ ସେତେବେଳେ ଧ୍ୟାନର ସହିତ ଏହାକୁ ଶ୍ରବଣ କରନ୍ତୁ ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣ ସୁସମାଚାର ଯାହାଙ୍କଠାରେ ତୁମମାନେ ମଧ୍ୟ ପୁଣି ଧ୍ୟାନ ଦେଇ ଶୁଣନ୍ତୁ ଶୁଣି ତୁମମାନେ ବିଶ୍ୱାସ କଲା ଉତ୍ତରେ ପ୍ରତିଜ୍ଞିତ ପବିତ୍ରାତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ ବାଇବଲ ଏପରି କହିଅଛି ଯେ ଯୁଗାନ୍ତର ଦିନମାନଙ୍କରେ ଯେତେବେଳେ ଧ୍ୟାନ ଦେଇ ଶୁଣନ୍ତୁ ଯୁଗାନ୍ତର ଦିନମାନଙ୍କରେ ଦୁଇଟି ଶ୍ରେଣୀର ବିଶ୍ୱାସୀଗଣ ଉତ୍ଥାପିତ ହେବାକୁ ଯାଉଅଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ପ୍ରକାର ଦଳ ଈଶ୍ୱରଙ୍କ ପ୍ରଜାଗଣ ଅଟନ୍ତି ଯେଉଁମାନେ କି ପବିତ୍ରାତ୍ମକ ମୁଦ୍ରାଙ୍କନକୁ ଲାଭ କରାଯାଉଅଛନ୍ତି ମାତ୍ର ଅନ୍ୟ ଦଳ ବ୍ୟକ୍ତିଗଣ ପଶୁର ଚିହ୍ନ ସହିତ ମୁଦ୍ରାଙ୍କିତ ହେବାକୁ ଯାଉଅଛନ୍ତି ଏହା ସତ୍ୟ କଥା ଅଟେ ନା କେତେଜଣ ବ୍ୟକ୍ତି ଏ ବିଷୟକୁ ଜାଣନ୍ତି ଆଚ୍ଛା ତେବେ ଈଶ୍ୱରଙ୍କର ମୁଦ୍ରାଙ୍କନ ଯଦି ପ୍ରକୃତରେ ସେ ମୋହରଟି ହୋଇଥାନ୍ତି ଈଶ୍ୱର ମୁଦ୍ରାଙ୍କନ ଯଦି ପବିତ୍ରାତ୍ମା ହିଁ ଅଟନ୍ତି ତେବେ ତ ପବିତ୍ରାତ୍ମାଙ୍କ ବିହୁନେ ରହିଥିବା ମୁଦ୍ରାଙ୍କନଟି
ତାହା ହିଁ ପଶୁର ଚିହ୍ନ ଅଟେ। ପୁଣି ବାଇବଲ ଏପରି ପ୍ରକାଶ କରି କହିଅଛି ଯେ ସେହି ଉଭୟ ଆତ୍ମାଗଣ ପରସ୍ପର ସମତାକୁ ରକ୍ଷା କରି ଏପରି ନିକଟବର୍ତ୍ତୀ ରହିଥିବେ ଯେ ଯଦି ସମ୍ଭବପର ହୁଏ ତେବେ ମନୋନୀତ ଗଣଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବେ। ଏହା ସେପରି କଦାପି କରିବ ନାହିଁ, ଯେହେତୁ ଅନନ୍ତ ଜୀବନ ଲାଭ କରିବା ନିମନ୍ତେ ସେମାନେ ମନୋନୀତ ହୋଇସାରିଥିଲେ। ଦେଖନ୍ତି ତ, ମଣ୍ଡଳୀଟି ତ ଅତି ସାଧାରଣ ରୂପେ କାର୍ଯ୍ୟ କରି ଚାଲୁଅଛି। ଖୁବ୍ ସାଧାରଣ ଭାବେ ପ୍ରଭୁଙ୍କୁ ସାକ୍ଷାତ କରିବା ନିମନ୍ତେ କେବଳ 10 ଜଣ କନ୍ୟା ଗମନ କରିଥିଲେ। ପ୍ରତ୍ୟେକ ପରିଷ୍କୃତ ହୋଇ ରହିଥିଲେ, ପ୍ରତ୍ୟେକ ପବିତ୍ର ଥିଲେ, ପ୍ରତ୍ୟେକ ମଧ୍ୟରୁ ସମସ୍ତେ ଅତି ଧାର୍ମିକ ଏବଂ ପବିତ୍ରକୃତ ଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ କନ୍ୟା ତୁଚ୍ଛୀକୃତ ହୋଇଥିଲେ, ପୁଣି ସେମାନଙ୍କ ଆଲୋକ ଲୁପ୍ତ ପ୍ରାପ୍ତ ହୋଇଯାଉଥିଲା। 5 ଜଣଙ୍କ ବତୀରେ ତେଲ ରହିଥିଲା। ଏଇ ଦେଖ ବର ଆସୁଅଛନ୍ତି, ପୁଣି ସେଇ 5 ଜଣ କନ୍ୟା ଯେଉଁମାନଙ୍କ ବତୀରେ ତେଲ ରହିଥିଲା ସେମାନେ ବିବାହ ଭୋଜ ନିମନ୍ତେ ଗୃହରେ ପ୍ରବେଶ କରିଯାଇଥିଲେ। ପୁଣି ଅନ୍ୟ 5 ଜଣ ବାହାରେ ଛଡ଼ା ଯାଇଥିଲେ, ଯେଉଁ ସ୍ଥାନରେ ରୋଦନ ବିଳାପ ପୁଣି ଦନ୍ତର କିଡ଼ିମିଡ଼ି ହେଉଥିଲା। ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ କେଉଁ ଘଡ଼ିରେ ପ୍ରଭୁ ଆସିବେ ତାହାକୁ ତୁମ୍ଭେମାନେ ଜାଣ ନାହିଁ। ପୁଣି ବାଇବଲ ମଧ୍ୟରେ ନିର୍ଦ୍ଦେଶ କରୁଥିବା ତେଲ କିଏ ଅଟନ୍ତି? ତାହା ପବିତ୍ର ଆତ୍ମା ଅଟନ୍ତି। କେତେବେଳେ ଆପଣମାନଙ୍କ ନିମନ୍ତେ ଆପଣମାନେ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ମତବାଦର ଭାତୃଗଣ ସେମାନଙ୍କ ନିମନ୍ତେ କହେ, ଆପଣମାନେ ଯେଉଁମାନେ କି କହିଥାନ୍ତି ଯେ ସପ୍ତମ ଦିନଟି ଈଶ୍ୱରଙ୍କ ମୁଦ୍ରାଙ୍କନ ଅଟେ, ତାହାକୁ ପ୍ରମାଣ କରି ଦେଖାଇବା ନିମନ୍ତେ ବାଇବଲ ମଧ୍ୟରୁ କେବଳ ଗୋଟିଏ ମାତ୍ର ପଦକୁ ମୋତେ କାଢି ଦେଖାନ୍ତୁ। ଈଶ୍ୱରଙ୍କ ମୋହରଟି ଯେ ପବିତ୍ର ଆତ୍ମା ଅଟନ୍ତି ଏପରି ବାଇବଲ କହିଅଛି, ଏହାକୁ ଧ୍ୟାନର ସହିତ ଦେଖନ୍ତୁ। ଯାହାକି ଅଟେ 13 ପଦ ଅଟେ, ଏହାକୁ ଧ୍ୟାନର ସହିତ ଦେଖନ୍ତୁ। ଅର୍ଥାତ୍ ତୁମମାନଙ୍କ ପବିତ୍ର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାର ପବିତ୍ରାତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। ଏଫିସିଅ 4:30 ଖୋଲନ୍ତୁ, ତାହା ଯେ ସେହି ସ୍ଥାନରେ ରହିଅଛି ଏପରି ମୁଁ ବିଶ୍ୱାସ କରିଥାଏ। ଦେଖନ୍ତୁ, ଏହା ସେହି 4:30 ଲିଖିତ ଥିବାର ଯଦି ଦେଖିନଥାଉ, ଏହା ସେହି ସମାନ ପଦ୍ଧତି ଅଟେ ତାହା ହିଁ ମୁଁ ପ୍ରକାଶ କରିଥାଏ। ଏଫିସିଅ 4:30 ଅଟେ, ଏଠାରେ ତାହା 4:30 ଅଟେ। ଆଉ ଈଶ୍ୱରଙ୍କ ଯେଉଁ ପବିତ୍ରାତ୍ମାଙ୍କ ଦ୍ୱାରା ତୁମମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। କେତେ ଦିନ ପର୍ଯ୍ୟନ୍ତ? ଆପଣମାନେ ଯେଉଁଦିନ ପ୍ରକୃତରେ ପବିତ୍ରାତ୍ମାଙ୍କୁ ଲାଭ କରିଥିଲେ ସେହି ଦିନ ପାଇଁ କି, ତେବେ କେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ସହିତ କାର୍ଯ୍ୟ କରିଥାନ୍ତି? ପରବର୍ତ୍ତୀ ଉଦ୍ଦୀପନା ସଭା ପର୍ଯ୍ୟନ୍ତ କି? ଯେଉଁଦିନ ପର୍ଯ୍ୟନ୍ତ ଆଇ ଆପଣଙ୍କ ଚଲାପଥର ଅନୁବର୍ତ୍ତୀ ହୋଇଥାନ୍ତି କି? ଯେଉଁଦିନ ପର୍ଯ୍ୟନ୍ତ ଆପଣଙ୍କ କର୍ତ୍ତା ସେବା କରିଥାନ୍ତି କି? ଯେଉଁଦିନ ପର୍ଯ୍ୟନ୍ତ ଆପଣଙ୍କ କର୍ତ୍ତା ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ସେଦିନ ପର୍ଯ୍ୟନ୍ତ କି? ଆପଣଙ୍କର ଉଦ୍ଧାର ଦିନ ପର୍ଯ୍ୟନ୍ତ ଆପଣଙ୍କ ସହବର୍ତ୍ତୀ ରହିଥାନ୍ତି। ହାଲେଲୁୟା! ଆପଣ ମଲା ଉତ୍ତାରେ ସେହି ଦେଶ ମଧ୍ୟକୁ ପ୍ରବେଶ କଲା ଉତ୍ତାରେ ସେଠାରେ ଆପଣ ନିଜର ପ୍ରିୟଜନମାନଙ୍କ ସହିତ ଉପସ୍ଥିତ ରହିଥାନ୍ତି, ପୁଣି ଏହା ସତ୍ତ୍ୱେ ଆପଣ ପବିତ୍ର ଆତ୍ମାରେ ଭରପୁର ହୋଇ ରହିଥାନ୍ତି। ଶାସ୍ତ୍ର ଏହା ହିଁ କଥନ ଅଟେ, ଆପଣ ବର୍ତ୍ତମାନ ଯେପରି ଅବସ୍ଥାରେ ଅଛନ୍ତି ଠିକ ସେହିପରି ହୋଇ ଉପସ୍ଥିତ ଥିବେ। ଆପଣ ତ କେବଳ ଅଧିକାରୀ ହୋଇ ରହିଥିବେ, ଆପଣ ଅନ୍ୟ ଏକ ଶରୀରକୁ ଧାରଣ କରି ରହିଥିବେ। ଆପଣମାନେ ତ ମୃତ୍ୟୁ ଦ୍ୱାରା ଶାରୀରିକ ତମ୍ବୁ ଗୁଡାକୁ କେବଳ ପରିବର୍ତ୍ତନ କରିଥାନ୍ତି। ଏହି ତମ୍ବୁରୂପୀ ଗୃହଟି ତ ବୃଦ୍ଧ ହୋଇସାରିଅଛି, ଆପଣମାନେ ଏହା ଉପରେ ଆଉ କୌଣସି ପ୍ରକାରର ଦୁଷ୍କର୍ମ ଜନିତ ବ୍ୟାଧି ଗୁଡ଼ିକୁ ଲାଭ କରିନଥାନ୍ତି। ଏହାର ମାଂସପେଶୀ ଗୁଡାକ ତ ପଚିସଢ଼ି ଯାଇଥାଏ, ତାହା ହିଁ ସତ୍ୟ କଥା ଅଟେ। ସୁତରାଂ ପୁରାତନ ବସ୍ତୁ ଗୁଡାକୁ ଆପଣମାନେ କେବଳ ଦୂରେଇ ଦେଇଥାନ୍ତି, ପୁଣି ଏହାକୁ କବର ମଧ୍ୟରେ ତଡ଼ି ପଚିଯିବାକୁ ଛାଡ଼ି ଦେଇଥାନ୍ତି ଏବଂ ଏକ ନୂତନ ଆବାସସ୍ଥଳୀ ମଧ୍ୟକୁ ଚାଲି ଯାଇଥାନ୍ତି। ଏହା ସତ୍ୟ କଥା ଅଟେ ନା? କାରଣ ଯଦି ଆମମାନଙ୍କ ଏହି ତମ୍ବୁ ରୂପ ପାର୍ଥିବ ଗୃହ ଭାଙ୍ଗିଯାଏ, ତେବେ ଈଶ୍ୱରକୃତ ଅହସ୍ତ ନିର୍ମିତ ଆମମାନଙ୍କ ଏକ ଅନନ୍ତ କାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି ଏହା ଆମମାନେ ଜାଣୁ। ସେଦିନର ଘଟଣାକୁ ଆପଣମାନେ ମନେ ପକାନ୍ତୁ, ସେହିପରି ଏକ ଘଟଣାକୁ ଅତିକ୍ରମ କରୁଥିବାର ବିଷୟକୁ ଆପଣମାନେ ମନେ ପକାଇ ପାରନ୍ତି କି? ଯେତେବେଳେ ଶିଶୁ ସନ୍ତାନଟିଏ ମାତାର ଗର୍ଭରେ ଶାରୀରିକ ରୂପେ ଗଠିତ ହେବାରେ ଲାଗିଥାଏ, ସେତେବେଳେ ସେହି ଛୋଟ ଛୋଟ ମାଂସପେଶୀ ଗୁଡ଼ିକ ପରସ୍ପର ସହିତ ଧକ୍କା ଲାଗିବାରେ, ପୁଣି ଡିଆଁ ମାରିବାରେ, ପୁଣି ସେପରି ଭାବରେ କାର୍ଯ୍ୟରେ ଥିବାର ଦେଖିବାକୁ ମିଳିଥାଏ। ମାତ୍ର ଯେତେ ଶୀଘ୍ର ମାତା ସନ୍ତାନଟିକୁ ପ୍ରସବ କରିଥାନ୍ତି, ପୁଣି ଶିଶୁଟି ଭୂମିଷ୍ଠ ହୋଇଥାଏ, ଯଥାଶୀଘ୍ର ସେହି ଆଧ୍ୟାତ୍ମିକ ଶରୀରଟିକୁ ଲାଭ କରିବା ନିମିତ୍ତ ଏଠାରେ ସେହି ଶାରୀରିକ ଶରୀରକୁ ନିଜକୁ ପରିଚୟକୁ ଆଣି ଦେଇଥାଏ। ତତ୍ପରେ ଚିକିତ୍ସକ ମହାଶୟ ଠିକ୍ ସେହି ଭାବରେ ଥପୁଡ଼ାଇଥାନ୍ତି କିମ୍ବା ତାହାକୁ ହଲଚଲ କରିବାର ଅବସ୍ଥାକୁ ନେଇ ଆସିବା ନିମନ୍ତେ ସେପରି ଚେଷ୍ଟା କରିଥାନ୍ତି। ପୁଣି ଶିଶୁଟି କୁଆଁ କୁଆଁ କରି କାନ୍ଦିବାରେ
লাগি যাই থাকে তৎপরে যথাশীঘ্র শিশুটি আপনার মাতার স্তনরে আপনার লগাই দিয়ে থাকে পুঁ দুগ্ধর সেই চিরা পেশা গুড়ি দুগ্ধক্ষেত করা নিমন্তে সেগুলি প্রস্তুত করাই থাকে ছোট বাছুরী ছুটি মাতা গর্ভ যথাশীঘ্র ভূমিষ্ঠ হয়ে থাকে তার কিছু ক্ষণ উত্তরে আপনার আঁঠুরে ভয়ারে ডিয়া মারি ঠিয়া হয়ে যাই থাকে তা কন করে থাকে তা আপনার মাতার চারিপাখে ঘুরি বুলি থাকে আপনার মাতার দুগ্ধ কু চুষিবার লাগি থাকে পুড়ি আপনার মাতার স্তন কু মুন্ডরে হলাই দেই থাকে ধুমুড়ি মারি দুগ্ধ নির্গত করাই থাকে স্বাভাবিক শরীরটি এই ধরা পুষ্টি যেত ভূমিষ্ঠ হয়ে থাকে সেতু এরা স্বীকার করা নিমন্তে সেই স্থানে অন্য এক আত্মিক শরীর অপেক্ষা করে রয়েছে এই স্বাভাবিক শরীরটি যেত জীবশূন্য হয়ে যাই ধরাশরী হয়ে যাই থাকে হালেলুইয়া সেতু কৌশল অন্য শরীর সেখানে অপেক্ষা করে রয়েছে আমার তো গোটি করু অন্য এক শরীর প্রবেশ করে যাইথাও আমার আপনার আবাস স্থল কেবল পরিবর্তন করে দেয় এই সীমিত শরীরটি কেবল অসীমিত কু ধারণ করে নেই থাকে আত্মিক শরীর কু ধারণ করে নেই থাকে এই নাশবান শরীরটি অবিনাশ কু পরিধান করে নেই থাকে এই বৃদ্ধ শরীরটি দুর্বল হয়ে পড়ে নিস্তেজ হয়ে পড়ে শারীরিক রূপে অক্ষম হয়ে পড়ে থাকে তথাপি এর গঠন প্রাণী কু পরিবর্তন করে না থাকে এহা সেটাকে যাই সুদ্ধা অপরিবর্তিত অবস্থায় এহা হি কহিবার অর্থ অটে মতে আপনার কিছু বিশ্লেষণ বিষয় টুইস্টিং করিবার শব্দ গুড়ি শুনেবা দিও তথাপি এ তো বাইবল সম্বন্ধীয় বিষয় অটে তৎপরে মু আপনার আউ গোটে বিষয় অবগত করাইবি যা কি আপনার নিমন্তে তাহলে টুইস্টিং ভাবনা জাগ্রত করাইব যেতবে লক্ষ্য করতু যেতবে বৃদ্ধ সাউল সেই ইস্রায়েল রাজা জনক সেই প্রাচীন ব্যক্তি জনক সেই সময় জনে সুপ্রসিদ্ধ সংস্থায় প্রচার জনক সে আপনার জানান যে সেই ব্যক্তি জনক বুদ্ধি বিবেচনা মস্তিষ্করে পুঁ উচ্চেতনার অন্য খুব শ্রেষ্ঠ লে তথাপি সে ভয়ভীত হয়ে সে অলৌকিক বিষয় সম্বন্ধে কিছু জাঁ নাউদ সম্মুখক চালি আসু লা পুঁ মেষ শবকটি সিংহর মুখ দূরে উদ্ধার করা হি এপরি লা গলিয়ত কু হত করা হি লা তাতে লক্ষ্য করতু সে ঈশ্বর নিকটর এত দূরক চালি যাই যে সেই ধার্মিক ব্যক্তি পৃষ্ঠপোষক প্রচারক পরি শেষে ঘৃণা করা পড়ে তাঁকরি হয়ে সপক্ষবাদী হওয়া পরিবর্তে পুঁ তা সাহায্য করা চেষ্টা করা পরিবর্তে সে অর্থাৎ চাউল দাউদ বিরুদ্ধাচারী হয়ে পড়ে সে প্রকৃতি সেপরি ধরণ এক দৃশ্য হয়ে নাই প্রকৃত সেপরি ধরণ এক দৃশ্য অটে তাঁর সম্পূর্ণ রূপে দূরে যাই দাউদ গলিয়াত বধ করে সেই সুসমাচার প্রচার করা নিমন্তে মু মোর সর্বপ্রথম যাত্রা যে বাতিল করে পকাইলি তাহলে জাঁ কেতজন ব্যক্তি আজ এই স্থানের উপস্থিত অটান্তি তবে মু বাতিল করেছিলি অনেক পুরাতন সময়ের ব্যক্তিগণ মধ্যে আপনার তাহা জনা অছি যেহেতু এমানে এতবেলে সুদ্ধা এখানে বসি তাহলে বুঝতে এরপরে নিশ্চিত আধারিত করা নিমন্তে মু মনস্থ করুছি কোন ঘটি তাহলে মনে রাখি থাকতু বিগত রবিবার দিন যে কিপর ঘটনা ঘটি তাহলে মনে পকাই পারতে কি অন্য এক স্তর আড়ক অগ্রসর করুছি দাউদ দ্বারা দ্বিতীয় থর অভিযান তা সেবা কার্যর দ্বিতীয় প্রকার স্তরটি তাহা এই সম্পূর্ণ রূপে সত্য কথা অটে তৎপরে যে ঘটনাটির উদ্দেশ্যে যে ঈশ্বর পরে রাজা রূপে নিযুক্ত হয়েছে তাহলে দেখুন সেবার কার্যটি এতবে এক ভিন্ন ধরনের অবস্থা মধ্যে সঞ্চালিত হয়েছি মহান সেবা কার্য রূপে পরিচিত হয়েছি দাউদ সেপরি ভাবে সম্পন্ন করেছিলেন পুঁড়ি সে যেতবে পরিশেষে পরিচয় আসলে তার অবস্থা এতবে লক্ষ্য করতু ওহো দাউদ তো ঈশ্বর এত দাউদ সেই স্থান আসুবার অবস্থায় লাভ করে পুঁ সেই সিংহ কু বধ করে সারি দেখুন পুঁ ভলুকু মধ্য সে বধ করে সারি তৎপরে যাই সে সেই পলিস্ট্রি কু মধ্য বধ করে পারি তৎপরে এপরি মধ্যে এক সময় আসি যেত কি এই জয়াশুড়া বাড়ক উপরে ঈশ্বর এক মন্দ আত্মা কু প্রেরণ করে পুঁ কে উদ্দেশ্য নিমন্তে দাউদ কু ঘৃণা করা নিমন্তে সেপরি করে বিশ্বাস করে থাকে পুঁ এই টেপ গুড়ি কত এতবে শ্রবণ করতু ভাতৃগণ আপনার সেই টেপ গুড়ি শুণু থাকা ভাতৃগণ বুঝতু আপনার মানে মো সে যদি অসম্মত প্রকাশ করতে তে মতো ক্ষম করে দিও দেখুন মু আপনার স্নেহ করে দেখুন যেভাবে ভাবে হেউ না কাহি মু সেই সুদূর দেশে
ଆପଣମାନଙ୍କ ସହିତ ଅବଶ୍ୟ ଭେଟ କରିବି। କାରଣ ଆପଣ ଯଦି ଈଶ୍ୱରଙ୍କର ସନ୍ତାନ ଅଟନ୍ତି ତେବେ ଯେପରି ଭାବରେ ହେଉ ନା କାହିଁକି ମୁଁ ଆପଣଙ୍କ ସହିତ ଭେଟ କରିବାକୁ ଯାଉଅଛି। ତଥାପି ମୁଁ ଏହାକୁ ପ୍ରକାଶ କରି କହିବାକୁ ଚାହେଁ ଯେ ଉଦ୍ଦେଶ୍ୟଟି ଏହିପରି ଏକ ବିଷୟ ଅଟେ, ଯେହେତୁ କି ସାଉଲ ଏହାକୁ ଲକ୍ଷ୍ୟ କରିଥିଲେ ଯେ ଦାଉଦ ଏପରି ଏକ ବିଶେଷ ଧରଣର ବରଦାନକୁ ଲାଭ କରିଥିଲେ ଯାହାକି ତାଙ୍କ ନିକଟରେ ନଥିଲା, ସେଥି ନିମନ୍ତେ ଏହା ସେପରି ହୋଇଥିଲା। ତତ୍ପରେ କଣ ଘଟିଥିଲା, ଜଣେ ଅତି ସାଧାରଣ ବ୍ୟକ୍ତି ନିକଟକୁ ଚାଲି ଆସିଥିଲେ, ସେ ଜଣେ ଅପାରଗ କିସମର ବ୍ୟକ୍ତି ପରି ଦେଖାଯାଉଥିଲେ, ଏହାକୁ ବାଇବଲ ପ୍ରକାଶ କରି କହିଅଛି। ସେହି ବାଳକଟି ଯେପରି ସୁନ୍ଦର ଦେଖାଯାଉଥିବା ପୁତ୍ରଟି ନଥିଲେ, ମାତ୍ର ଜଙ୍ଗଲୀ ବ୍ୟକ୍ତିଟି ଥିଲେ, ଜଣେ ଅତି ଅସୁନ୍ଦରିଆ ପୁଣି ବାଙ୍ଗରା ଦେଖାଯାଉଥିବା ବାଳକଟିଏ ଦେଖାଯାଉଥିଲେ। ପୁଣି ସେ ସେହି ସ୍ଥାନକୁ ଚାଲି ଯାଇଥିଲେ ଆଉ ସାଉଲ, ହଁ ସେ ଯେତେବେଳେ ସାଉଲଙ୍କର ଯୁଦ୍ଧାସ୍ତ୍ର ଗୁଡ଼ିକୁ ପରିଧାନ କରିଥିଲେ ସେତେବେଳେ ସାଞ୍ଜୁଆଟି ତାଙ୍କ ପାଇଁ ଅତି ଲମ୍ବା ପୁଣି ଭାରି ଲାଗିଥିଲା, ଏପରି ମୁଁ ଧାରଣା କରିଥାଏ। ଆଉ ସେ ଏପରି କହିଥିଲେ, ମୋର ଶରୀର ଉପରୁ ଏହିସବୁ ଯୁଦ୍ଧାସ୍ତ୍ର ଗୁଡ଼ିକୁ କାଢି ପକାନ୍ତୁ। ହୋଇପାରିଥାଏ ଯେ ସେ ତାଙ୍କୁ ଡକ୍ଟରେଟ୍ ଉପାଧି ଦେଉଥିଲେ କିମ୍ବା PhD, ଏପରି LLD କିମ୍ବା ଅନ୍ୟ କୌଣସି ଉପାଧି ଗୁଡ଼ିକୁ ଦେଇପାରିଥିଲେ, ସେଗୁଡ଼ିକ ବିଷୟରେ ଆପଣମାନେ ଜାଣନ୍ତି। ସେ କହିଥିଲେ, ସେହି ଉପାଧି ଗୁଡ଼ିକ ବିଷୟରେ ମୁଁ କିଛି ହେଲେ ଜାଣେ ନାହିଁ, ଯେହେତୁ ମୁଁ ତାହାକୁ ପ୍ରମାଣିତ କରିନାହିଁ। ମୁଁ ଯେ କାହା ସହିତ କଣ କରୁଅଛି ତାହା ଯେ କୌଣସି ଶକ୍ତି ହୋଇଥାଏ ନା କାହିଁକି, ମୋତେ ତାହାରି ଉପରେ ଭରସା କରି ଅଗ୍ରସର ହେବାକୁ ଦିଅନ୍ତୁ। ଆଜ୍ଞା, ହଁ ତାହା ହିଁ ଅଟେ। ପୁଣି ସେ ଆପଣଙ୍କ ହସ୍ତରେ ଛାଟଣୀଟିକୁ ନେଇଥିଲେ, ପୁଣି ସେମାନେ ଦାଉଦଙ୍କୁ ଅସ୍ତ୍ର ପକାଇଥିଲେ, ଯେହେତୁ ନାରୀଗଣ ମଣ୍ଡଳୀ ଗୁଡ଼ିକ ପୁଣି ସଂସ୍ଥା ଗୁଡ଼ିକ ପରି କହି ଚିତ୍କାର କରୁଥିଲେ, ଦାଉଦ ବୋଧ କଲେ ଅୟୁତ, ଦାଉଲ ବୋଧ କଲେ ଲକ୍ଷ ଲକ୍ଷ। ତତ୍ପରେ ସେ ଦାଉଲ ଦାଉଦଙ୍କ ଉପରେ ହିଂସା ପ୍ରାଣୀ ହୋଇ ଉଠିଥିଲେ, କହିଥିଲେ ଯୀଶୁ ନାମ ଧରି ସେହି ପ୍ରାଚୀନତମ ପ୍ରାଚୀନ ପନ୍ଥୀ ବ୍ୟକ୍ତିଟି, ତାଙ୍କ ମଧ୍ୟରେ ସେପରି କିଛି ବିଶେଷତା ନାହିଁ, ତାହା ହିଁ ସତ୍ୟ କଥା ଅଟେ। ଆଉ ଈଶ୍ୱର ତାଙ୍କ ପ୍ରତି କଣ ଘଟାଇଥିଲେ, ଈଶ୍ୱର ତାଙ୍କ ଉପରକୁ ଏକ ମନ୍ଦ ଆତ୍ମା ପ୍ରେରଣ କରିଥିଲେ, ତାହା ହିଁ ପ୍ରକୃତରେ ସେପରି ଏକ ଘଟଣା ଘଟିଥିଲା। ଦାଉଦଙ୍କୁ ଘୃଣା କରିବାକୁ ତାହିଁ ଘଟିଥିଲା, ପୁଣି ବିନା କୌଣସି କାରଣ ଥାଇ ସାଉଲ ଦାଉଦଙ୍କୁ ଘୃଣା କରିବାରେ ଲାଗିଯାଇଥିଲେ। ସମ୍ଭବତଃ କିଛି ସମୟ ଧରି ଦାଉଦ ଆପଣଙ୍କ ମୁଣ୍ଡକୁ କୁଣ୍ଡାଇଥାଇ ପାରିଥାନ୍ତି, ସେ କରିପାରିନଥିଲେ, ତଥାପି ସେ ତାହାକୁ ସେପରି ଭାବରେ ଅଗ୍ରସର ହେବାକୁ ଦେଇଥିଲେ, ସେ ତ କିଛି ହେଲେ କହିନଥିଲେ, ସେ ନିଶ୍ଚିତ ରୂପେ ଏହାକୁ ସେପରି କରିପାରିନଥାନ୍ତେ। ଏକଦା ସେ ସାଉଲଙ୍କ ଶିବିର ମଧ୍ୟକୁ ଯାଇ ତାଙ୍କ ବସ୍ତ୍ର କିଛି ଅଂଶକୁ କାଟି ଆଣିଥିଲେ, ଏକ ରାତ୍ରି କାଳ ସେ ଫେରିଆ ସେପରି କହିଥିଲେ, ଏ ଆଡ଼କୁ ଚାହିଁକି ଦେଖନ୍ତୁ, ଆପଣଙ୍କ ଧ୍ୟାନ ଆପଣ ଧ୍ୟାନ ସହିତ ଦେଖନ୍ତୁ। ଆଜ୍ଞା, ହଁ ସେ ଏହାକୁ ନିଃସନ୍ଦେହ ଭାବେ ସେପରି କରିପାରିଥାନ୍ତେ, ତଥାପି ସେ ତାଙ୍କୁ ଏକାକୀ ଛାଡି ଦେଇଥିଲେ, ସେ ତାଙ୍କ ମଣ୍ଡଳୀକୁ ଭାଙ୍ଗି ପକାଇ ପାରିଥାନ୍ତେ ଆଉ ସେମାନଙ୍କୁ ଛିନ୍ନଛତ୍ର କରିଦେଇ ପାରିଥାନ୍ତେ। ପୁଣି ସେ ଯଦି ଇଚ୍ଛା କରିଥାନ୍ତେ ତେବେ ସେ ଆପଣଙ୍କ ନିମନ୍ତେ ସେମାନଙ୍କ ମଧ୍ୟରୁ ସଂସ୍ଥାଟିଏ ସୃଷ୍ଟି କରିପାରିଥାନ୍ତେ, କିନ୍ତୁ ସେ ସେପରି କୌଣସି କାର୍ଯ୍ୟ କରିନଥିଲେ। ସେ ସାଉଲଙ୍କୁ ତାଙ୍କ ମାର୍ଗରେ ଯିବା ପାଇଁ ଛାଡି ଦେଇଥିଲେ, ଈଶ୍ୱରଙ୍କୁ ସଂଗ୍ରାମ କରିବା ନିମନ୍ତେ ଛାଡି ଦେଇଥିଲେ। ଆଜ୍ଞା, ହଁ ସେପରି ହିଁ ଅଟେ। ସୁତରାଂ ସେ ଯେତେବେଳେ ଆଗକୁ ବଢି ଯାଇଥିଲେ, ପୁଣି ଆପଣଙ୍କ ଅଭିଯାନକୁ ଶେଷ କରି ପକାଇଥିଲେ, ପୁଣି ଲାଭ କରିଥିଲେ, ସେତେବେଳେ ସେହି ମନ୍ଦ ଆତ୍ମାଟି ତାଙ୍କୁ ଆକ୍ରାନ୍ତ କରିଥିଲା, ଯେପରିକି ସାଉଲ ତଦ୍ୱାରା ଈଶ୍ୱରଙ୍କ ଆଡୁ କୌଣସି ପ୍ରକାର ଉତ୍ତର ପାଇ ନ ପାରନ୍ତି। କିଛି ଦିନ ଉତ୍ତରେ ଈଶ୍ୱରଙ୍କ ଆତ୍ମା ପ୍ରକୃତରେ ତାଙ୍କ ନିକଟରୁ ଦୂରେଇ ଯାଇଥିଲେ। ପୁଣି ସେହି ପୂର୍ବର ସାମୁଏଲ ଯାହାଙ୍କୁ ସେମାନେ ଏକଦା ତୁଚ୍ଛ ଜ୍ଞାନ କରିଥିଲେ, ପୁଣି ଯିଏକି ସେମାନଙ୍କ ନିମନ୍ତେ ପ୍ରକୃତରେ ଈଶ୍ୱରଙ୍କ ରବ ଥିଲେ, ପୁଣି ସେହି ବ୍ୟକ୍ତିଟି ଯିଏକି ସେମାନଙ୍କୁ ସାଂସାରିକ ମାନା ଲୋକମାନଙ୍କ ନ୍ୟାୟ ଆଚାର ବ୍ୟବହାର କରିବା ପୂର୍ବେ ସତର୍କ କରିଦେଇଥିଲେ, ତାଙ୍କୁ ସେମାନେ ସେତେବେଳେ ଅସ୍ୱୀକାର କରିଥିଲେ। ଜଗତର ନ୍ୟାୟ ବ୍ୟବହାର କରିବାକୁ ଇଚ୍ଛା କରି ମଣ୍ଡଳୀଟି କିପରି ଧରଣର କାର୍ଯ୍ୟ କରିଥାଏ, ପେଣ୍ଟିକୋଷ୍ଟାଲ ମତବାଦୀଗଣ କାହିଁକି ସେପରି କରିଥାନ୍ତି, ପବିତ୍ର ଆତ୍ମାଙ୍କ ଅନୁଭୂତିକୁ ଲାଭ କରି ସୁଦ୍ଧା ମେଥଡିଷ୍ଟ ମଣ୍ଡଳୀଟି କାହିଁକି ସେପରି ବାପ୍ତିତ କରିଥାଏ, ପୁଣି ବ୍ୟାପ୍ଟିଷ୍ଟ ଓ ପ୍ରେସବିଟେରିଆନଗଣ ଜଗତର ସଦୃଶ କାହିଁକି ଆଚରଣ କରିବାକୁ ଇଚ୍ଛା କରିଥାନ୍ତି, ସେମାନେ ଏହାକୁ କାହିଁକି ସେପରି ଭାବରେ ସମ୍ପନ୍ନ କରିବାକୁ ଇଚ୍ଛା କରିଥିଲେ। ମୁଁ ତ ଏହାକୁ ବୁଝିନଥାଏ, ମୁଁ ତ ପ୍ରକୃତରେ ଏହାର ଅର୍ଥକୁ ଆଦୌ ବୁଝିପାରିନଥାଏ। ଆପଣମାନେ ତ କହିଥାନ୍ତି, ଆଚ୍ଛା ତେବେ ଛୋଟ ପରିହାସ ବିଷୟକୁ ସୃଷ୍ଟି କଲା ଭଳି ଅବସ୍ଥାକୁ ଉତ୍ପନ୍ନ କରିବା ନିମନ୍ତେ ସେପରି ଖେଳକୁ ଖେଳାଯାଇ ନଥାଏ, କେବଳ କିଛି ସମୟ ନିମନ୍ତେ ପରିହାସ କରିବା ନିମନ୍ତେ
କିମ୍ବା କିଛି ପଇସା ରୋଜଗାର କରିବା ନିମନ୍ତେ ଯେପରି କରାଯାଇ ନଥାଏ ଏହା କି ଏହା ଯାହା କିଛି ଅଟେ ନା କାହିଁକି ଆପଣମାନେ ପ୍ରଯୋଗ କରାଇଥାନ୍ତି ଏହା ଏକ ପାପର କାର୍ଯ୍ୟ ଅଟେ ଆପଣମାନଙ୍କ ଗୃହରେ ଯେପରି ଧରଣର କାର୍ଯ୍ୟ ଗୁଡ଼ିକୁ ଆଦୌ ପରିଚିତ କରାନ୍ତୁ ନାହିଁ କହିଥାନ୍ତି କାହିଁକି ବିୟର ସୁରାରେ ଭରପୁର ହୋଇ ରହିଥିବା ଏହି ପାତ୍ରଟିକୁ ପାନ କରି ନେବାରେ କୌଣସି ହାନି ରହି ନାହିଁ ଆମେ ତ ଖୁବ୍ ଅଳ୍ପ ପରିମାଣର ସୁରାକୁ ନେଇଅଛୁ ମୁଁ ଓ ମୋର ପତ୍ନୀ ଆଜିର ମଧ୍ୟାହ୍ନ କାଳରେ ଖୁବ୍ ଅଳ୍ପ ପରିମାଣର ସୁରା ପାନ କରିଅଛୁ ଆଉ ଆପଣମାନଙ୍କ ସନ୍ତାନଗଣ ମଧ୍ୟ ଅଳ୍ପ କିଛି ପରିମାଣର ସୁରା ପାନ କରିଥିଲେ ସର୍ବପ୍ରଥମେ ଆପଣଙ୍କୁ ଏହା ବୁଝିବାକୁ ଅଛି ନିଶ୍ଚିତ ରୂପେ ଏହା ସେପରି ହିଁ ଅଟେ ପୁଣି ଆପଣମାନେ ଉପସ୍ଥିତ ଥିବା ମହିଳା କଣ ଶୈତାନ ସେପରି ଏକ ଅବସ୍ଥାକୁ କେବଳ ସୃଷ୍ଟି କରିଥାଏ ତାହା ହିଁ ସେହି ଅବସ୍ଥାରେ ଥିଲା ଯାହାକି ସେ ଆରମ୍ଭ ସମୟରେ ମଧ୍ୟ ଉତ୍ପନ୍ନ କରିଥିଲା ପୁଣି ହେ ଭଗ୍ନିଗଣ ସେ ନିଶ୍ଚିତ ରୂପେ ଏକ ଲକ୍ଷ୍ୟ ସ୍ଥଳକୁ ଆପଣମାନଙ୍କ ମଧ୍ୟରେ ସୃଷ୍ଟି କରି ପକାଇଥିଲା ସେ ତ କେବଳ ତାହାକୁ କରିପାରିଥାଏ କେବଳ ସେପରି ଏକ କାର୍ଯ୍ୟ କରିପାରିଥିଲା ଯେହେତୁ ସେ ଯେ କଣ କରିପାରେ ତାହାକୁ ସେ ଭଲ ଭାବରେ ଜାଣେ ଜଣେ ପୁରୁଷଙ୍କଠାରୁ ମଧ୍ୟ ସହସ୍ରାଧିକ ଅଧିକ ଭାର ସେ ଜଣେ ନାରୀଙ୍କୁ ଅତି ଚଞ୍ଚଳ ଭାବରେ ଭୁଲାଇ ପାରିଥାଏ ଆପଣମାନଙ୍କ ଭାବନାକୁ ଯେ ଏହା ଆଘାତ ପହଞ୍ଚାଇ ଥାଏ ତାହା ମୁଁ ଜାଣେ ତଥାପି ଏହା ହିଁ ବିରାଟ ସତ୍ୟ କଥା ଅଟେ ପ୍ରକୃତରେ ଏହା ହିଁ ସେପରି ହିଁ ଅଟେ ଏଦିନ ଉଦ୍ୟାନ ମଧ୍ୟରେ ସେ ତ ତାହା ହିଁ କରିଥିଲା ସେ ତ ସେପରି କରିପାରେ ପୁଣି ସେ ତ ଅତି ବିଶ୍ୱାସପାତ୍ର ଥିଲେ ସେ ତ ଅତି ବିଶ୍ୱସନୀୟ ଥିଲେ ଏହା ସତ୍ତ୍ୱେ ସେ ପ୍ରତାରିତ ହୋଇଥିଲେ ଆଦମ ଯେ କଦାପି ପ୍ରତାରିତ ହୋଇନଥିଲେ ଏପରି ଏକ ଯୁକ୍ତିକୁ ବାଇବଲ ଦୃଢ଼ ରୂପେ କରିଥାଏ ସେ ଅର୍ଥାତ୍ ଆଦମ ଆଦ ପ୍ରତାରିତ ହୋଇନଥିଲେ ମାତ୍ର ହବା ହିଁ ପ୍ରତାରିତ ହୋଇଥିଲେ ସୁତରାଂ ସେ ତାଙ୍କୁ ପ୍ରତାରିତ କରିପାରେ ଏହା ସତ୍ତ୍ୱେ ପାଳକଣ ଏହି ସମସ୍ତ ବିଷୟକୁ ଜାଣିଥିଲେ ସୁଦ୍ଧା ସେମାନେ ଯଥାସମ୍ଭବ ଅଗ୍ରସର କରିଥାନ୍ତି ପୁଣି ନାରୀ ପ୍ରଚାରିକାଗଣଙ୍କୁ ଅଭିଷିକ୍ତ କରିଥାନ୍ତି ପୁଣି ସେହିପରି ଭାବରେ ସେମାନେ ସେମାନଙ୍କୁ ମଣ୍ଡଳୀ ଗୁଡ଼ିକ ଉପରେ ଅଧିକାରୀ ପରି ଅବସ୍ଥାପିତ କରିଥାନ୍ତି ପୁଣି ଆଦି ପୁସ୍ତକକୁ ନେଇ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ବାଇବଲ ସେପରି ଧର ଆଚରଣକୁ ଦୋଷାରୋପ କରିଥାଏ ଆପଣ କହିଥାନ୍ତି ଯେ ଆଚ୍ଛା ତେବେ ଏହା ତ ଉଚିତ ଧରଣର ବିଷୟ ଅଟେ ସେଠାରେ ଠିଆ ହୋଇ ରହିଥିବା ସେହି ବିଦ୍ୱାନ ବ୍ୟକ୍ତିଗଣଙ୍କୁ ପ୍ରଚାରକଗଣଙ୍କୁ ସେମାନେ ଲାଭ କରିଅଛନ୍ତି ଯେକୌଣସି ଅନ୍ୟ ପ୍ରଚାରକଟିଏ ନ୍ୟାୟ ପ୍ରଚାର ମଧ୍ୟ କରିଥାନ୍ତି ପୁଣି ତାହା ଯେ ନ୍ୟାୟସଙ୍ଗ ବିଷୟ ଅଟେ ଏହା ମୁଁ ଜାଣେ ତାହା ଯେ ପ୍ରକୃତରେ ନ୍ୟାୟ ଯୁକ୍ତିଯୁକ୍ତ ବିଷୟ ଅଟେ ତାହା ମୁଁ ଜାଣେ ଠିକ ସେହିପରି ଧରଣର ଏକ ବ୍ୟବହାର ଅଟେ ଯେପରିକି କେହି ଜଣେ ସଜ୍ଜନ ବ୍ୟକ୍ତି ଏକଦା ପରଭାଷାରେ କଥାବାର୍ତ୍ତା କରିବା ଲାଗିଥିଲେ ପୁଣି ମୁଁ ପ୍ରଚାର କରିବା ଲାଗିଥିଲି ପୁଣି ମୁଁ ଯେତେବେଳେ ବାହାରକୁ ବାହାରି ଆସିଥିଲି ଜନୈକ ମହିଳା ମୋର ପୁଅକୁ ଏପରି କହିଥିଲେ ଆସନ୍ତାକାଲି ରାତ୍ରି କାଳେ କହିବା ନିମନ୍ତେ ମୁଁ ସମାଚାରଟିଏ ଲାଭ କରିଅଛି କହିଥିଲେ ଆପଣଙ୍କ ପିତା କେତେବେଳେ ମଞ୍ଚ ଉପରକୁ ଆସିଥାନ୍ତି କହିଥିଲେ ସମାଚାରଟିଏ ଆପଣ ଏହା ପାଇଁ କିପରି ଅର୍ଥ କରିଥାନ୍ତି ସେଦିନ ରାତ୍ରି କାଳରେ ମୁଁ ଯେତେବେଳେ ପ୍ରସ୍ତୁତ ହୋଇଥିଲି ପୁଣି ବେଜି ନିକଟକୁ ଆସିବା ପାଇଁ ମୁଁ ଯେତେବେଳେ ଆଲ୍ଟର କଲ୍ ଦେଇଥିଲି ସେ ଆପଣାର କେଶକୁ ଲୁଖରାଇ ଦେଇଥିଲେ ପୁଣି ଆପଣାର ମୌଜାକୁ ପୁଣି ପରିଧେୟ ବସ୍ତ୍ରକୁ ଓଟାରି ଟଣା ଓଟରା କରିଥିଲେ ପୁଣି ପ୍ରସ୍ତୁତ ହୋଇ ପଡ଼ିଥିଲେ ପୁଣି ମଝିକୁ ଚାଲି ଆସି ଦିଆ ମାରିଥିଲେ ପୁଣି ପକ୍କ ପରେ ତଳକୁ ଉପର କରି ଡେଇଁଥିଲେ ପରଭାଷରେ କହିଥିଲେ ପୁଣି ଭାବବାଣୀ କରିଥିଲେ ମୁଁ ତ ପ୍ରଚାର କରିବା ଲାଗିଥିଲି ବେଦି ନିକଟକୁ ଆସିବା ପାଇଁ ମୋର ନିମନ୍ତ୍ରଣ ଦେଇ ଚାଲିଥିଲି ଆଚ୍ଛା ମୁଁ ତ ତାହାକୁ ତିଳେ ମାତ୍ର ସମ୍ମାନ ପ୍ରଦର୍ଶନ କରିନଥିଲି ଏହା ତ ଉଚିତ ଧରଣ ଆଚରଣ ଥିଲା ସୁତରାଂ ତତ୍ପରେ ଆଚ୍ଛା ସେ ସେପରି ନ କହିବାକୁ ବାଇବଲ କହିଅଛି ଭାବବାଦୀମାନଙ୍କ ଆତ୍ମା ସେମାନଙ୍କ ବସରେ ରହିଥିବା ଆତ୍ମା ଅଟେ ଏପରି ତ ବାଇବଲ ଦୃଢ଼ ଭାବରେ ମତ ପ୍ରକାଶ କରିଅଛି ଉପରେ ଈଶ୍ୱର ଉପସ୍ଥିତ ଥିଲେ ମଞ୍ଚ ଉପରେ ଈଶ୍ୱର ଆଳାପ କରୁଥିଲେ ପୁଣି କହିବାକୁ ଦିଆଯାଇଥିଲା ଯେହେତୁ ତାଙ୍କୁ କହିବାକୁ ଦେବାଟା ହିଁ ଉତ୍ତମ ବିଷୟ ଅଟେ ପାଉଲ କହିଥିଲେ କିନ୍ତୁ ଉପବିଷ୍ଟ ଅନ୍ୟ କାର୍ଯ୍ୟ ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ ତାହେଲେ ପ୍ରଥମ ଜଣଙ୍କ ନିରବ ହେଉ ତାହା ହିଁ ସତ୍ୟ କଥା ଅଟେ ପୁଣି ମୁଁ ଯେତେବେଳେ ବାହାରକୁ ଚାଲି ଆସିଥିଲି ସେହି ବ୍ୟକ୍ତିଗଣ ଏପରି କହିଥିଲେ ଦଳେ ବ୍ୟକ୍ତି ମୋତେ ଏପରି କହିଥିଲେ ଯେ ଆପଣ ଆଜି ରାତ୍ରି କାଳରେ ପବିତ୍ରାତ୍ମାକୁ ଦୁଃଖିତ କରିଅଛନ୍ତି ମୁଁ ପଚାରିଥିଲି ଆପଣ କଣ କହୁଛନ୍ତି ମୁଁ କଣ କରିଥାଏ କହିଥିଲେ ଆଚ୍ଛା ତେବେ ସେହି ଭଗ୍ନିଟି ସେପରି ଧରଣର ଏକ ସମାଚାରକୁ ଯେତେବେଳେ ଦାନ କରିଥିଲେ ହାଲେଲୁୟା ସେପରି କହିଥିଲେ କାହିଁକି ମୁଁ ଏପରି କହିଥିଲି ମୁଁ ତ ପ୍ରଚାର କରୁଥିଲି ସେ ଶୃଙ୍ଖଳାରୁ ବାହାରକୁ ଚାଲି ଯାଇଥିଲେ ଓହୋ କହିଥିଲେ
ତାହା ତ ସିଂହାସନ ଉପରୁ ଆଗତ ହୋଇଥିବା ତାଜା ଭୋଜନ ଥିଲା। ପୁଣି ଆପଣ ଯାହା ପ୍ରଚାର କରୁଥିଲେ ତାହାଠାରୁ ମଧ୍ୟ ଏହା ଅଧିକ ତାଜା ଭୋଜନ ଥିଲା। ଆରେ ବା, ବର୍ତ୍ତମାନ ତାହା ତ କେବଳ ଦର୍ଶାଇ ଥାଏ, ଏଥିମଧ୍ୟରୁ କୌଣସି ଗୋଟିଏ ବିଷୟକୁ ଏହା ଦର୍ଶାଇ ଥାଏ। ପୁଣି ଆପଣମାନଙ୍କର ସମ୍ମାନାର୍ଥେ, ପୁଣି ସେମାନଙ୍କର ଅପବିତ୍ରତାର ଆଚରଣ ନିମନ୍ତେ, କିମ୍ବା ସେମାନଙ୍କର ଅସମ୍ମାନାର୍ଥେ, କିମ୍ବା ସେମାନଙ୍କ ଅସଦତାପୂର୍ଣ୍ଣ ଶିକ୍ଷା ଗୁଡ଼ିକ ନିମନ୍ତେ ମୁଁ ସେପରି କହିଥାଏ। ପୁଣି ଈଶ୍ୱରଙ୍କ ବିନା ମୁଁ ଅନ୍ୟ କିଛି ବିଷୟକୁ ଆଦୌ ଜାଣେ ନାହିଁ, ଯେପରି ଠେକୁଆଟିଏ ଆପଣାର ଉଦ୍ୟୋଗ ବିନୁ ଅନ୍ୟ କିଛି ବିଷୟକୁ ଜାଣେ ନାହିଁ। ପୁଣି ତାହା ତ କୌଣସି ଏକ ଅପ୍ରାକୃତିକ ମନ୍ତବ୍ୟକୁ ଦେବା ନିମନ୍ତେ ମୁଁ ସେପରି କିଛି କହିନଥାଏ, ଯଦି ଏହି ସ୍ଥାନରେ ପରିହାସ କରିବାର ସେପରି ଯୋଗ୍ୟ ସ୍ଥାନ ନୁହେଁ। ତଥାପି ତାହି ପ୍ରକୃତ ରୂପେ ସତ୍ୟ କଥା ଅଟେ। ଯେକୌଣସି ବ୍ୟକ୍ତିଙ୍କୁ ଏହା ଜଣା ଏବଂ ଜାଣିବା ଉଚିତ ମଧ୍ୟ ଅଟେ ଯେ ଈଶ୍ୱର କଦାପି ଦ୍ୱିଧା ଜାତ କରିବା ବ୍ୟକ୍ତି ନୁହନ୍ତି, କାରଣ ସେ ତ ଶାନ୍ତିର ଏକ ପରିଚୟ ଅଟନ୍ତି। ବାଇବଲକୁ ସେମାନେ ବୁଝନ୍ତି ନାହିଁ, ଯାହାକି ସେମାନେ ଜାଣନ୍ତି ତାହା ଏପରି ଅଟେ ଯେ ଉପରକୁ ତଳକୁ କରି ଡେଇଁବା ବିଷୟଟି, ପୁଣି ପରଭାଷାରେ କଥାବାର୍ତ୍ତା କରିବାର ଅଭ୍ୟାସଟି, ପୁଣି ହାଲେଲୁୟା ମୁଁ ପବିତ୍ର ଆତ୍ମାକୁ ପାଇଛି ସେପରି ଏକ ଶିକ୍ଷକକୁ ପ୍ରକାଶ କରିବାକୁ ହୁଏ ସେମାନେ ବୁଝନ୍ତି। ଆଫ୍ରିକା ଦେଶରେ ମୁଁ ଯେତେବେଳେ ଥିଲି ସେତେବେଳେ ସେହି ସ୍ଥାନରେ ଯେପରି ଯାଦୁଗରମାନଙ୍କୁ ଦେଖିଅଛି, ପୁଣି କଥାଗୁଡ଼ାକୁ କହୁଥିବାର ମଧ୍ୟ ଶୁଣିଅଛି। ଏକକାଳୀନ ସମୟରେ ପ୍ରାୟ 5000 ଯାଦୁଗର ଗୁଡ଼ାକ ଏକ ସମୟରେ ପରଭାଷା କହିବାର ବିଷୟକୁ ମୁଁ ଦେଖିଅଛି। ଉପରକୁ ପୁଣି ତଳକୁ ଏପରି ଭାବରେ ଡେଉଁଥିବାର ଦେଖିଅଛି, ସେମାନଙ୍କ ମୁହଁର ଚାରିଆଡ଼େ ରକ୍ତ ଲାଗିଥିବାର ମଧ୍ୟ ଦେଖିଅଛି, ପରଭାଷାରେ କଥାବାର୍ତ୍ତା କରୁଥିବାର ଶୁଣିଅଛି, ପୁଣି ମଣିଷର ଖପୁରିରେ ରକ୍ତ ଭରି ପାନ କରୁଥିବା ମଧ୍ୟ ଦେଖିଅଛି, ମନ୍ଦାତ୍ମା ଗୁଡ଼ିକୁ ଆହ୍ୱାନ କରିବା ବିଷୟକୁ ପୁଣି ପରଭାଷାରେ କଥାବାର୍ତ୍ତା କରୁଥିବାର ବିଷୟକୁ ମଧ୍ୟ ଦେଖିଅଛି। ଏହା ସତ୍ତ୍ୱେ ପରଭାଷାରେ କହିବାର ସ୍ୱୀକୃତି ଏହା ତ ଈଶ୍ୱରଙ୍କ ଦାନ ଅଟେ, ତଥାପି ତାହା ତ ପବିତ୍ର ଆତ୍ମାଙ୍କ ଅବତରଣ କରିବାର ଏକମାତ୍ର ପ୍ରମାଣ ଆଦୌ ନୁହେଁ। ଆଉ ମୁଁ ତ ତାହା ହିଁ ଆପଣମାନଙ୍କୁ କହିଥାଏ, ପ୍ରେରଣା ଲାଭ କରିଥିବା ପ୍ରତ୍ୟେକ ସାଧାରଣ ଯେ କେବଳ ପରଭାଷାରେ କଥାବାର୍ତ୍ତା କରିଥାନ୍ତି ଏହାକୁ ମୁଁ ଅର୍ଥ କରି କହିନଥାଏ। କୌଣସି ଏକ ବ୍ୟକ୍ତି ଯିଏକି ସମୟ ସମୟରେ ଈଶ୍ୱରଙ୍କ ଆତ୍ମାଙ୍କ ପ୍ରେରଣା ଲାଭ କରି ଏପରି ପ୍ରେରଣାତ୍ମକ ହୋଇପଡ଼ିଥାନ୍ତି ଯେ ପରିଶେଷରେ ସେ ପରଭାଷାରେ କଥାବାର୍ତ୍ତା କରିବାକୁ ନୁ ଆଉ କିଛି କହିନଥାନ୍ତି, ମୁଁ ତାହାକୁ ବିଶ୍ୱାସ କରିଥାଏ। ତଥାପି ମୁଁ ଏହାକୁ ବିଶ୍ୱାସ କରିନଥାଏ ଯେ ଆପଣ ଯାହା କିଛି ବରଦାନ ଗୁଡ଼ିକୁ ଲାଭ କରିଥାନ୍ତି ସେଗୁଡ଼ିକ ପବିତ୍ର ଆତ୍ମା ବରଦାନ ଅଟେ। ଆଜ୍ଞା, ହଁ, ତାହା ହିଁ ଅଟେ। ମୁଁ ଏହାକୁ ବିଶ୍ୱାସ କରିଥାଏ ଯେ କୌଣସି ଏକ ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ନିମନ୍ତେ ଆପଣଙ୍କ ପାଇଁ ଏକ ପ୍ରକାର ନିରୂପିତ ସମୟ ରହିଅଛି। ଆପଣ ସେହି ସମୟ ଯୋଗ୍ୟ ଆଚରଣକୁ ସୁଚାରୁ ରୂପେ ସମ୍ପନ୍ନ କରିଥାନ୍ତି। ପୁଣି କେହି ଜଣେ ଶିଶୁ ସନ୍ତାନ ଯିଏକି କର୍କଟ ରୋଗରେ ଗ୍ରସ୍ତ ଅଟନ୍ତି ତାଙ୍କ ଉପରେ ହସ୍ତାରୋପ କରିଥାନ୍ତି, ଯେତେବେଳେ କି ପୂର୍ବେ 50 ଜଣ ପ୍ରଚାରକ ତା ଉପରେ ପ୍ରାର୍ଥନା କରିସାରିଥିଲେ, ମାତ୍ର ସେତେବେଳେ ଶିଶୁ ସନ୍ତାନଟି ସୁସ୍ଥତା ଲାଭ କରିଥାନ୍ତି, ଯେହେତୁ ସେହି ମାତାଙ୍କ ମଧ୍ୟରେ ଉକ୍ତ ଶିଶୁର ଆରୋଗ୍ୟତା ନିମନ୍ତେ ବିଶ୍ୱାସ ଜାତ ହୋଇଥାଏ। ଈଶ୍ୱର ତାଙ୍କୁ ଏହା ଦାନ କରିଥାନ୍ତି, ପୁଣି ସେ ଖ୍ରୀଷ୍ଟଙ୍କ ଶରୀର ଜଣେ ସଦସ୍ୟ ହୋଇଥିବା କାରଣରୁ ସେପରି କହିଥାନ୍ତି। ଆଜ୍ଞା, ହଁ, ମୁଁ ତାହା ବିଶ୍ୱାସ କରିଥାଏ, ତାହା ସଫଳ ହୋଇଥିବାର ମୁଁ ଦେଖିଅଛି। ପୁଣି ଏହା ଯେ ସତ୍ୟ କଥା ଅଟେ ତାହା ମୁଁ ଜାଣେ, ତଥାପି ବରଦାନ ଲାଭ କରିବା ବିଷୟ ଏହା କିପରି ଏକ ବିଷୟ ଅଟେ, ମଣ୍ଡଳୀକୁ ନିର୍ଦ୍ଦୋଷ ରୂପେ ଉପସ୍ଥାପିତ କରିବାର ଏକ ଉଦ୍ଦେଶ୍ୟ ଅଟେ। ପୁଣି ଆମମାନେ ଯେପରି କାର୍ଯ୍ୟ କରିପାରୁ ସେହି ହେତୁ ମଣ୍ଡଳୀକୁ ନିର୍ଦ୍ଦୋଷ ରୂପେ ଅବସ୍ଥିତ କରିବାର ଏକ ଉଦ୍ଦେଶ୍ୟ ଅଟେ। ଏଥିପୂର୍ବେ କି ଆମମାନେ ପ୍ରସ୍ଥାନ କରୁ, ଆସନ୍ତୁ ବାକି ରହିଯାଇଥିବା ପଦଗୁଡ଼ାକୁ ଶେଷ କରିଦେଉ। ଅର୍ଥାତ୍, ତୁମମାନଙ୍କ ପବିତ୍ରର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। ମୁଦ୍ରାଙ୍କନ ତାହା କିପରି ଏକ ବିଷୟ ଅଟେ? ମୁଦ୍ରାଙ୍କନ କହିଲେ କଣ ବୁଝାଏ? ମୁଦ୍ରାଙ୍କନର ପରିଚୟଟି ସର୍ବପ୍ରଥମେ ଏହାର ଅର୍ଥ ଏପରି ଅଟେ ଯେ କୌଣସି କାର୍ଯ୍ୟ ଶେଷ ହୋଇଯାଇଅଛି କିମ୍ବା ଶେଷ ହୋଇସାରିଥିବା ଏକ କାର୍ଯ୍ୟର ତାହା ନମୁନା ଅଟେ। ଦ୍ୱିତୀୟତଃ ଏହା ବସ୍ତ୍ର ଅଧିକାରଙ୍କର ଯୋଗ୍ୟତାକୁ ପରିଚିତ କରାଇଥାଏ। ପୁଣି ପରବର୍ତ୍ତୀ ବିଷୟଟି ବସ୍ତ୍ର ସୁରକ୍ଷାର ଅର୍ଥକୁ ପୁଣି ତାହାକୁ ଯତ୍ନ ସହକାରେ ରଖିବାର ଅର୍ଥକୁ ପ୍ରକାଶ କରିଥାଏ। ଉଦାହରଣ ସ୍ୱରୂପ ଏପରି କୁହନ୍ତୁ, ମୁଁ ପେନ୍ସିଲଭେନିଆର ରେଲୱେରେ ପୂର୍ବେ କାର୍ଯ୍ୟ କରୁଥିଲି, ମୋର ପିତାଙ୍କ ସହିତ ମୁଁ ରେଳ ପଥରେ କାର୍ଯ୍ୟ କରୁଥିଲି, ଆମମାନଙ୍କୁ ମୋଟରଯାନ ଗୁଡ଼ିକୁ ଭରିବାକୁ ପଡୁଥିଲା, ପୁଣି ଏଠାରେ ସ୍ଥିତ ଏକ ପ୍ୟାକିଂ କମ୍ପାନୀରେ ସେଗୁଡ଼ିକୁ ଆମମାନଙ୍କୁ ନେଇ ଛାଡ଼ି ଆସିବାକୁ ପଡୁଥିଲା, ଆମମାନଙ୍କୁ ଟିଣର ଆସ୍ତରଣ ଗୁଡ଼ିକୁ ସେଗୁଡ଼ିକ ଉପରେ ଢାଙ୍କି ଦେବାକୁ ପଡୁଥିଲା, ପୁଣି
କେତେକ ଆସ୍ତରଣଗୁଡ଼ିକୁ ଏହି ସ୍ଥାନରେ, ଅନ୍ୟ କେତେକଙ୍କୁ ସେହି ସ୍ଥାନରେ, ପୁଣି ଅନ୍ୟ କେତେକ ଆସ୍ତରଣଗୁଡ଼ିକୁ ସେହି ସ୍ଥାନରେ ଏପରି ସଜାଇ ରଖିବାକୁ ପଡୁଥିଲା। ତଥାପି ଏଥିପୂର୍ବେ କି ସେହି କାର ଗୁଡ଼ିକ ମୁଦ୍ରାଙ୍କିତ କରାଯାଉଥିଲା, କେହି ଜଣେ ତତ୍ତ୍ୱାବଧାରକ ସେହି ସ୍ଥାନ ଦେଇ ଚାଲି ଯାଉଥିଲେ, ପୁଣି ସେ ଗୋଟିଏ ପାର୍କିଂ ହୋଇଥିବା ଗାଡ଼ିକୁ ହଲାଇ ଦେଉଥିଲେ, ପୁଣି ସେହି ଅନ୍ୟଟିକୁ ମଧ୍ୟ ହଲାଇ ଦେଉଥିଲେ, ପୁଣି ସେହି ଅନ୍ୟଟିକୁ ମଧ୍ୟ ହଲାଇ ଦେଉଥିଲେ। ଏହିପରି ଭାବରେ ସେ ତନ୍ନ ତନ୍ନ କରି ଦେଖୁଥିଲେ। ଓହୋ, ଏହାକୁ ବାତିଲ କରି ପକାଅ, ପୁଣି ତାହା ସେହି ସ୍ଥାନକୁ ଯିବା ପୂର୍ବେ ତାହା ଯେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯିବ, ସେଥିପାଇଁ ଏହାକୁ ଏହି ଜାଗାରୁ ବାତିଲ କରି ପକାଅ, ଏହାକୁ ବାତିଲ କରି ପକାଅ, ତାହାକୁ କାଢି ପକାଅ, ଏହାକୁ ସେହି ସ୍ଥାନକୁ ନେଇଯାଅ, ପୁଣି କାମ କର। ସେହି ତତ୍ତ୍ୱାବଧାରକ ଜଣକ ମୋଟର ଜଣକୁ ତ୍ରୁଟିପୂର୍ଣ୍ଣ ବୋଲି କହି ତାହାକୁ ବାତିଲ କରିଦେଉଥିଲେ। ପବିତ୍ରତ୍ମା ମଧ୍ୟ ଜଣେ ତତ୍ତ୍ୱାବଧାରକ ଅଟନ୍ତି, ସେ ଆପଣମାନଙ୍କୁ କିଛିଟା ହଲଚଲ କରି ପକାଇଥାନ୍ତି, ପୁଣି ଆପଣମାନେ କମ୍ପମାନ ହୋଇ ଉଠିଥାନ୍ତି, ପୁଣି ପଚାରିଥାନ୍ତି, ତୁମ୍ଭେ ଈଶ୍ୱରଙ୍କ ସକଳ ବାକ୍ୟକୁ ବିଶ୍ୱାସ କରିଥାଉ କି?
ଯୀଶୁ ନାମରେ ସେହି ବ୍ୟକ୍ତିଙ୍କୁ ମୁଁ ବିଶ୍ୱାସ କରେ ନାହିଁ, ଏହାକୁ ବାତିଲ କରି ପକାଅ, ଏପରି କହିଥାନ୍ତି।
ହେ କମ୍ପମାନ ହେଉଥିବା ବ୍ୟକ୍ତି, ଆପଣ ଏହାକୁ ବୁଝନ୍ତୁ, ମୁଁ ଅଲୌକିକ ଧରଣର ଆରୋଗ୍ୟକାରିତା ବିଷୟକୁ କିମ୍ବା ସେପରି ଅନ୍ୟ ଧରଣର ବାକ୍ୟଗୁଡ଼ିକୁ ଆଦୌ ବିଶ୍ୱାସ କରେ ନାହିଁ। ଏହା ସତ୍ତ୍ୱେ ଅଗ୍ରସର ଚାଲିଥାନ୍ତୁ, ସେଗୁଡ଼ିକୁ ମୂଳପୋଷ କରି ପକାନ୍ତୁ। ଯୀଶୁଖ୍ରୀଷ୍ଟ ଯେ କାଲି ଆଜି ପୁଣି ସଦାସର୍ବଦା ସମାନ ଅଟନ୍ତି, ଏପରି ଏକ ବାକ୍ୟକୁ ତୁମେ ବିଶ୍ୱାସ କରିଥାଉ କି? ଆଚ୍ଛା, ହଁ, ଯେ କୌଣସି ପ୍ରକାର ହେଉ ନା କାହିଁକି ସେପରି କରେ। ଆପଣ ଗୁରୁଣ୍ଡୁ ଅଛନ୍ତି, ତାହାକୁ କାଢି ପକାନ୍ତୁ। ଆଜ୍ଞା, ହଁ, ଏହା ଅଦ୍ୟାବଧି ପ୍ରସ୍ତୁତ ନୁହେଁ। ହେ ଭାଇ, ଆମେନ୍ ବୋଲି କହିବା ନିମନ୍ତେ ଏହା ଯେତେବେଳେ ପ୍ରସ୍ତୁତ ହୋଇ ସାରିଥାଏ, ସେତେବେଳେ ଆପଣଙ୍କୁ ପଚାରାଯାଇଥାଏ, ଆପଣ ପବିତ୍ରାତ୍ମାଙ୍କୁ ଲାଭ କରିଅଛନ୍ତି କି? କହିଥାନ୍ତି, ଆମେନ୍। ସବୁକିଛି ବିଷୟ ଶେଷ ହୋଇ ସାରିଅଛି କି? ଆମେନ୍। ତତ୍ପରେ ତତ୍ତ୍ୱାବଧାରକ ଜଣକ କଣ କରିଥାନ୍ତି? ପ୍ରତ୍ୟେକ ଯାନଗୁଡ଼ିକୁ ଅର୍ଥାତ୍ ପାତ୍ରଗୁଡ଼ିକୁ ଶକ୍ତ କରି ଅତି ସୁରକ୍ଷାର ସହିତ ପ୍ୟାକ୍ କରି ପକାଇଥାନ୍ତି, ସୁଷମାଚାରର ସହିତ ଭରପୁର କରି ପକାଇଥାନ୍ତି। ଓ ପରମେଶ୍ୱରଙ୍କ ପ୍ରତିଟି ବାକ୍ୟ ଉତ୍ତମ ଅଟେ, ସବୁକିଛି ବ୍ୟବସ୍ଥା ନିଖୁନ୍ତ ଅଟେ। ମୁଁ ପ୍ରତିଟି ବାକ୍ୟକୁ ବିଶ୍ୱାସ କରିଥାଏ ଏବଂ କହିଥାଏ, ଆମେନ୍, ଆମେନ୍, ପୁଣି ଆମେନ୍। ଈଶ୍ୱର ଅଦ୍ୟାବଧି ଯେ ଆରୋଗ୍ୟ ପ୍ରଦାନ କରିଥାନ୍ତି, ଏହାକୁ ତୁମ୍ଭେ ବିଶ୍ୱାସ କରିଥାଉ କି? ଆମେନ୍। ଯୀଶୁ ଯେ କାଲି ପୁଣି ସଦାସର୍ବଦା ସମାନ ଅଟନ୍ତି, ଏହାକୁ ତୁମେ ବିଶ୍ୱାସ କରିଥାଉ କି? ଆମେନ୍। ସର୍ବଦାରୁ ଯେପରି ଥିଲେ ଆଜି ମଧ୍ୟ ପବିତ୍ରାତ୍ମାରେ ସମାନ ଅଟନ୍ତି, ସେପରି ଏକ ଯୁକ୍ତିକୁ ତୁମେ ବିଶ୍ୱାସ କରିଥାଉ କି? ଆମେନ୍। ସେହି ଆତ୍ମା ଯିଏକି ସେଦିନ ପାଉଲଙ୍କ ଉପରେ ଅବତରଣ କରିଥିଲେ, ସେହି ସମାନ ଆତ୍ମା ଯେ ଆମମାନଙ୍କ ଉପରେ ପତିତ ହୋଇ ଅଛନ୍ତି, ଏହାକୁ ତୁମେ ବିଶ୍ୱାସ କର କି? ଆମେନ୍। ତାହା ଯେପରି ସେମାପତି କର୍ମ କରିଥିଲେ, ଆଜି ମଧ୍ୟ ସେହି ସମାନ୍ତର କାର୍ଯ୍ୟକୁ ଆମମାନଙ୍କ ନିମନ୍ତେ କରିପାରିଥାନ୍ତି, ଏହାକୁ ତୁମେ ବିଶ୍ୱାସ କର କି? ଆମେନ୍। ସେ ତ ଠିକ ସେହି ସମୟରେ ସମ୍ବନ୍ଧିତ ହେଉଛନ୍ତି, ଦେଖନ୍ତୁ, ଏତେବେଳେ ସୁସ୍ଥ ରହିବାକୁ ଚାହୁଁଛନ୍ତି, ମାତ୍ର ଆମମାନେ ଦ୍ୱାରଟିକୁ ବନ୍ଦ କରିବାକୁ ନିମନ୍ତେ ପ୍ରସ୍ତୁତ ହୋଇ ରହିଅଛୁ, ଯଥାର୍ଥ ପ୍ରକାର ବିଷୟ ଅଟେ। ତତ୍ପରେ ତତ୍ତ୍ୱାବଧାରକ ଜଣକ ଦ୍ୱାରଟିକୁ ବନ୍ଦ କରି ପକାଇଥାନ୍ତି। ସେ କଣ କରିଥାନ୍ତି? ସେ ତା ଉପରେ ଏକ ମୁଦ୍ରାଙ୍କନ ଚିହ୍ନଟିକୁ ପକାଇ ଦେଇଥାନ୍ତି। ତତ୍ପରେ ସେ ସେହି ସ୍ଥାନକୁ ଚାଲି ଆସିଥାନ୍ତି, ପୁଣି ସେ ଛୋଟ ଛୋଟ ଯନ୍ତ୍ରପାତି ଗୁଡ଼ିକୁ ନିଜ କବ୍ଜାରେ ନେଇଯାଇଥାନ୍ତି, ସେ ଛୋଟ ବସ୍ତୁ ନିକଟକୁ ଚାଲି ଯାଇଥାନ୍ତି, ପୁଣି ତାହାକୁ ମୋହିତ କରି ପକାଇଥାନ୍ତି। ତାହାକୁ ନ ଭାଙ୍ଗିବାଟା ହିଁ ଆପଣଙ୍କ ନିମନ୍ତେ ଉଚିତ ପ୍ରକାରର କାର୍ଯ୍ୟ ହେବ। ଯଦ୍ୟପି ସେଗୁଡ଼ିକ ଯଦି ସେହି ମୋଟର ଯାନଟି ତାହା ଯଦି ବୋଷ୍ଟନ ସହରକୁ ଯିବା ପାଇଁ ସ୍ଥିର କରାଯାଇଥାଏ, ସେ ତାହା ଭଙ୍ଗାଯାଇପାରେ ନାହିଁ। ବୋଷ୍ଟନ ସହରରେ ପହଞ୍ଚିବା ପର୍ଯ୍ୟନ୍ତ ଏହାର ମୋହରଟି ଯଦି ଭାଙ୍ଗିଯାଏ, ତେବେ ତାହା ଅକ୍ଷମଣୀୟ ଅପରାଧ ବୋଲି ଗଣାଯିବ। ପୁଣି ଅଧିକାର ଲାଭ କରିଥିବା ସେହି ବ୍ୟକ୍ତି ଜଣକ ହିଁ ସେହି ମୋହରଟିକୁ କେବଳ ଭାଙ୍ଗିବାକୁ ଅଧିକାର ପ୍ରାପ୍ତ ଅଟନ୍ତି, ତାଙ୍କର ସେ ଅଧିକାର ରହିଅଛି, ତାହା ହିଁ ସତ୍ୟ କଥା ଅଟେ। ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଧରଣର ରେଲୱେ କମ୍ପାନୀ ଦ୍ୱାରା ଅଧିକାର ଲାଭ କରାଯାଇଥାଏ, ରେଲୱେ କମ୍ପାନୀ ଅଧିକାର ଭୁକ୍ତ ହୋଇଥାଏ। ଏହା ମୋହରିତ କରିଦିଅ ଯେପରି ଆଜ୍ଞାକୁ ଦିଆଯାଇଥାଏ। ସେହି କାର୍ଟି ଯେ ବନ୍ଧାଯାଇ ସାରିଅଛି, ଏହା ହିଁ ତାହାର ଭରସା ଅଟେ। ସେହି ମୋଟର ଯାନଟି ଯେ ପ୍ରସ୍ତୁତ ହୋଇ ରହିଅଛି, ଏହା ହିଁ ତାହାର ସେହି ଅଧିକାର ଯୁକ୍ତ ଚିହ୍ନ ଅଟେ। ସେମାନେ ତ ବି କିମ୍ବା ଓ ଯେପରି ଅନ୍ୟ କୌଣସି ଚିହ୍ନକୁ ତାହା ଉପରେ ଦେଇନଥାନ୍ତି। ଆପଣଙ୍କୁ ଅବଶ୍ୟ ମୁଦ୍ରାଙ୍କିତ ହେବାକୁ ହିଁ ଅଛି, ପୁଣି ଏହା ତତ୍ପରେ ମୋହିତ ହୋଇଯାଇଥାଏ। ସୁଷମାଚାର ସହିତ କେହି ଜଣେ ଖ୍ରୀଷ୍ଟିଆନ ଯେତେବେଳେ ଭରପୁର ହୋଇ ରହିଥାନ୍ତି,
ସେତେବେଳେ ସେ ଈଶ୍ୱରଙ୍କ ଉତ୍ତମ ଆଶିଷ ଗୁଡ଼ିକର ସହିତ ଭରପୁର ହୋଇ ରହିଥାନ୍ତି। ଈଶ୍ୱରଙ୍କର ସମସ୍ତ ଉତ୍ତମ ବସ୍ତୁ ଗୁଡ଼ିକ ତାଙ୍କ ମଧ୍ୟରେ ବାସ କରି ରହିଥାଏ। ଉନ୍ମୁକ୍ତ ହୃଦୟର ସହିତ କାର୍ଯ୍ୟ କରିବା ସେ ଯେକୌଣସି କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥାଏ। ଉଚିତ ରୂପେ ଯଥାସ୍ଥାନରେ ଅବସ୍ଥିତ ହୋଇ ରହିବା ନିମନ୍ତେ ଚିହ୍ନିତ ହୋଇ ରହିଥାଏ। ସେ ଯେକୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥାନ୍ତି, ଯାହା କରିବା ନିମନ୍ତେ ପବିତ୍ର ତାଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି, କେବଳ ତାହି ସେ କରିଥାନ୍ତି। ମୃତ୍ୟୁ ପାର କରି ଜୀବନରେ ପ୍ରବେଶ କରିଥାନ୍ତି, ଜାଗତିକ ସମସ୍ତ ପ୍ରକାର ଅଶୁଚିତାରୁ ନିଜକୁ ପବିତ୍ରୀକୃତ କରି ରଖିଥାନ୍ତି। ପୁଣି ଜ୍ୟୋତିଟି ତାଙ୍କ ନିକଟରେ ଯେତେବେଳେ ପରିଚିତ କରାଯାଇଥାଏ, ସେତେବେଳେ ସେ ସେ ଜ୍ୟୋତିରେ ଗମନାଗମନ କରିଥାନ୍ତି। ସେ ତ ଗମନାଗମନ କରିଥାନ୍ତି, ସେ ତ ଅଗ୍ରସର କରିଥାନ୍ତି, ତେଣୁ କରି ସେ ଏତେବେଳେ ପ୍ରସ୍ତୁତ ଅଟନ୍ତି। ତତ୍ପରେ ଈଶ୍ୱର ତାଙ୍କ ପଛରେ ଥାଇ ଜଗତର ଦ୍ୱାରଟିକୁ ବନ୍ଦ କରି ପକାଇଥାନ୍ତି। ପୁଣି ସେହିପରି ଭାବରେ ସେ ଏହାକୁ ଏକାଠି ରଖି ଧକ୍କା ଦେଇ ଦୂର କରିଦେଇଥାନ୍ତି। ପୁଣି ପ୍ରତିଜ୍ଞିତ ପବିତ୍ରାତ୍ମାଙ୍କ ଦ୍ୱାରା ତାଙ୍କୁ ମୁଦ୍ରାଙ୍କିତ କରିଦେଇଥାନ୍ତି। ହାଲେଲୁୟା! ଯେତେ ଦିନ ପର୍ଯ୍ୟନ୍ତ ଲକ୍ଷ୍ୟ ସ୍ଥଳରେ ସେ ପହଞ୍ଚି ନ ଯାଇଥାନ୍ତି, ସେତେ ଦିନ ପର୍ଯ୍ୟନ୍ତ ସେ ତ ଏହାକୁ ଏହି ଚଲାପଥରେ ନେଇ ଆସିନଥାନ୍ତି। ପୁଣି ଏହାକୁ ଏଥିପାଇଁ ଭାଙ୍ଗି ନଥାନ୍ତି ଯେପରି ସବୁକିଛି ବିଷୟ ପୁନଶ୍ଚେ ଉଚିତ ପ୍ରକାର ରହିଅଛି ତାହାକୁ ଯେପରି ଦେଖିପାରନ୍ତି। ଏହା ତ ସମ୍ପୂର୍ଣ୍ଣ ରୂପେ ଉଚିତ ପ୍ରକାର ଅଟେ, ତେଣୁ ଏହାକୁ ସେପରି ଅକେଲା ଛାଡି ଦେଇଥାନ୍ତି। ତତ୍ତ୍ୱବୋଧକ ଜଣକ ସେ ତ ଏହାକୁ ତନ୍ନ ତନ୍ନ କରି ପରୀକ୍ଷା କରି ଦେଖିସାରି ଅଛନ୍ତି। ଆପଣମାନେ କେତେ ଦିନ ଧରି ମୁଦ୍ରାଙ୍କିତ ହୋଇ ରହିଅଛନ୍ତି? ଆପଣମାନଙ୍କ ଉଦ୍ଧାରର ଦିନ ପର୍ଯ୍ୟନ୍ତ ତାହିଁ ସେତିକି ଦିନ ଏକ ଦୀର୍ଘ ସମୟ ଅଟେ। ଆଚ୍ଛା, ତେବେ ଆପଣ ଏଥିରେ ମୃତ୍ୟୁବାଗ କରିଥାନ୍ତି, ପୁଣି ଆପଣ ମଲାତ୍ତରେ ଆପଣଙ୍କ ସମ୍ବନ୍ଧରେ କଣ କହିଥାନ୍ତି? ଆପଣ ସେ ପର୍ଯ୍ୟନ୍ତ ଏହାକୁ ପାଇଥାନ୍ତି ଏପରି କହନ୍ତି କି? ଆପଣ ତ ଏହାକୁ ସବୁଦିନ ପାଇଁ ଲାଭ କରି ସାରିଅଛନ୍ତି। ଜୀବନଟି କେଉଁ ସ୍ଥାନରୁ ଶୁଭାରମ୍ଭ କରିଥାଏ? ବେଦି ନିକଟରୁ ସେପରି କରିଥାଏ। ଠିକ ସେହି ସ୍ଥାନରେ ଆପଣ ଏକ କ୍ଷୀଣ ଛାୟାକୁ ଦେଖିଥାନ୍ତି, ତାହା ତ ସେହି ଛାୟାଟି ଅଟନ୍ତି ଯିଏକି ସ୍ୱୟଂରୁ ପବିତ୍ରାତ୍ମା ଅଟନ୍ତି। ପୁଣି ଏହା ହିଁ ତାଙ୍କ ମୁଦ୍ରାଙ୍କନ ପରିଚୟ ଅଟେ। ତେବେ ଏହା ତ ଛାୟା ଗୁଡ଼ିକର ପୁଣି ଘୋର ଛାୟା ଗୁଡ଼ିକର ଛାୟା ଅଟେ, ଯେପରିକି ମୁଁ ସେଦିନ ମଧ୍ୟ ଏ ବିଷୟରେ କହିଥିଲି। ଏହା ସତ୍ତ୍ୱେ ଆପଣ ଯେତେବେଳେ ମୃତ୍ୟୁବରଣ କରିଯାଇଥାନ୍ତି, ସେତେବେଳେ ଆପଣମାନେ ସେ ପର୍ଯ୍ୟନ୍ତ ସେହି ଛାୟା ଗୁଡ଼ିକ ମଧ୍ୟ ଦେଇ ଗତି କରିଥାନ୍ତି, ଯେତେ ପର୍ଯ୍ୟନ୍ତ ଆପଣ ଉଷ୍ମତାର ଅନୁକୂଳ ପରିସ୍ଥିତି ମଧ୍ୟରେ ପଦାର୍ପଣ କରିଯାଇନଥାନ୍ତି। କୁହୁଡ଼ିର ଅବସ୍ଥାରୁ ପରିବର୍ତ୍ତିତ ହୋଇ ଏକ ଛୋଟ ନାଳ ଆକାରରେ ଦେଖିବାକୁ ମିଳିଥାନ୍ତି, ଛୋଟ ନାଳରୁ ଏକ ଝରଣା ରୂପକୁ ନେଇଥାନ୍ତି, ପୁଣି ଏକ ଝରଣାରୁ ନଦୀଟିଏ ହୋଇ ଦେଖିବାକୁ ମିଳିଥାନ୍ତି, ନଦୀଟିରୁ ପୁଣି ସାଗରର ରୂପକୁ ଧାରଣ କରିନେଇଥାନ୍ତି। ଈଶ୍ୱରଙ୍କ ସ୍ନେହର ବାହୁଲ୍ୟତାକୁ ଲକ୍ଷ୍ୟ କରନ୍ତୁ, ଏହା ସେପରି ହିଁ ଅଟେ। ମାତ୍ର ଆପଣ ସେହି ସମାନ ଧରଣର ବ୍ୟକ୍ତିଟି ଅଟନ୍ତି। ଏଠାରେ ଧ୍ୟାନ ଦିଅନ୍ତୁ, ସେହି ଜଣାଶୁଣା ବ୍ୟକ୍ତି ସାଉଲଙ୍କୁ ଲକ୍ଷ୍ୟ କରନ୍ତୁ। ଜଣେ ଅତି ପୁରାତନ ବିପଦକାମୀ ବ୍ୟକ୍ତି, ସେ ତ ଈଶ୍ୱରଙ୍କ ସହିତ ଯଥାସାଧ୍ୟ ଗମନ କରିପାରିନଥିଲେ, ଏହା ସତ୍ତ୍ୱେ ସେ ହୃତ ହୋଇନଥିଲେ, ସେ ତ ନିଶ୍ଚିତ ରୂପେ ସେପରି ହୋଇନଥିଲେ। ସେ ଜଣେ ଭାବବାଦୀ ଥିଲେ, ତଥାପି ସେ ଈଶ୍ୱର ନିକଟରୁ ଦୂରକୁ ପଳାୟନ କରିଥିଲେ। ହଁ, ନିଶ୍ଚିତ ରୂପେ ସେ ଜଣେ ଭାବବାଦୀ ଥିଲେ, ଏହା ସତ୍ତ୍ୱେ ଈଶ୍ୱରଙ୍କ ନିକଟରୁ ଦୂରକୁ ଚାଲି ଯାଇଥିଲେ। ମୋର କହିବାର ଅର୍ଥରେ ତାହା ହିଁ ଥିଲା, ଭାଇମାନେ, ମୁଁ କହିଥିଲି ଯେ ଆପଣମାନେ ଆଦୌ ହଜିଯାଇ ନାହାନ୍ତି, ତେବେ ତ ମନେ ରଖିଥାନ୍ତୁ, ସେ ତ ଈଶ୍ୱରଙ୍କ ଇଚ୍ଛାରୁ କେବଳ ଦୂରେଇ ଯାଇଥିଲେ। ତେବେ ତ ସର୍ବପ୍ରଥମ ବିଷୟଟିକୁ ଆପଣମାନେ ଜାଣନ୍ତି, ସେ ତ ସହମତି ହୋଇପାରିନଥିଲେ। ବର୍ତ୍ତମାନ ସେପରି ଧରଣର ମନ୍ତବ୍ୟକୁ ଦେବାଟା ମୋ ପକ୍ଷରେ ଉଚିତ ଥିବା ଯୁକ୍ତି ହୋଇନପାରେ ଉତ୍ତମ କଥା ଅଟେ। ମୁଁ ତ ଏକ ଆନନ୍ଦ ମୁଖରିତ ହୋଇ ରହିଥିବା ସ୍ୱାଭାବିକତାର ସହିତ ଆଜି ରାତ୍ରି କାଳରେ ଯୋଗାଯୋଗ କରି ରହିଅଛି। ତେବେ ତ ଆପଣମାନେ ଜାଣନ୍ତି, ପୁଣି ସର୍ବପ୍ରଥମ ବିଷୟକୁ ତ ଆପଣମାନେ ଜାଣନ୍ତି, ଓହୋ, ତେବେ ତ ତତ୍ପରେ ସେ ଉରିମ୍ ଥୁରିମ୍ର ଆଶ୍ରୟ ଦେବା ପାଇଁ ଧାଇଁ ଯାଇଥିଲେ। ଉରିମ୍ ଓ ଥୁରିମ୍ ଯେ କିପରି ଧରଣର ଏକ ବସ୍ତୁ ଥିଲା ତାହା ତ ଆପଣମାନଙ୍କୁ ଜଣା। ଏହା ତ ବୁକୁପଟା ଥିଲା, ଯେଉଁ ଏଫଦକୁ ଧାରଣ ପିନ୍ଧୁଥିଲେ ସେଥିରେ ବୁକୁପଟା ଥିଲା। ପୁଣି ଏହା ତ ସବୁବେଳେ ଯେପରି ଧାରଣ ହୋଇ ରହିଥିଲା, ଈଶ୍ୱର ତ ସଦାସର୍ବଦା ଅଲୌକିକ ଈଶ୍ୱର ରୂପେ ପରିଚିତ ହୋଇ ଆସିଅଛନ୍ତି, ପୁଣି ସଦାସର୍ବଦା ଅଲୌକିକ ରୂପେ ସେ ଉତ୍ତର ମଧ୍ୟ ଦେଇଥାନ୍ତି। ପୁଣି କେହି ଜଣେ ଭାବବାଦୀ ଯଦି ଭାବବାଦୀ କରୁଥିଲେ, ପୁଣି ସେହି ଅଲୌକିକ ତେଜଟି ଉରିମ୍ ଥୁମିମ୍ରୁ ଯଦି ନିର୍ଗତ ହେଉନଥିଲା, ତେବେ ତ ସେ ମିଥ୍ୟା ଥିଲେ ଏଥିରୁ ପ୍ରମାଣିତ ହେଉଥିଲା। କେହି ଜଣେ ସ୍ୱପ୍ନଦର୍ଶୀ ଏକ ସ୍ୱପ୍ନର ବିଷୟକୁ ଯେତେବେଳେ ବ୍ୟାଖ୍ୟା କରୁଥିଲେ, ପୁଣି ଉରିମ୍ ଥୁମିମ୍ରୁ ଜ୍ୟୋତି ନିର୍ଗତ ହୋଇ ତାହାକୁ ଯଦି ସତ୍ୟ ବୋଲି ପ୍ରମାଣିତ କରୁନଥିଲା, ତେବେ ଯେତେ ସତ୍ୟ ବୋଲି
ତାହା ବୁଝା ଯାଉଥିଲା ନା କାହିଁକି ସେଥିପାଇଁ କିଛି କହିବାର ନାହିଁ। ତଥାପି ତାହା ଯେ ଭୁଲ ଧରଣର ସ୍ୱପ୍ନ ଥିଲା ଏହା ହିଁ ପ୍ରକୃତରେ ତାହାକୁ ପ୍ରଭାବିତ କରୁଥିଲା। ଏହା ସତ୍ୟ କଥା ଅଟେ
ଯେ ବିଚକ୍ଷଣ ଧରଣର ଉପାଧ୍ୟକ୍ଷଙ୍କ ମାନ୍ୟତାକୁ ଆପଣ ଲାଭ କରିଅଛନ୍ତି। ପୁଣି ଆପଣଙ୍କ ସଂସ୍ଥାରେ ଯେ କେତେ ପ୍ରସିଦ୍ଧ ଅଟେ ତାହାକୁ ମୁଁ ଭୃକ୍ଷେପ କରେ ନାହିଁ। ତଥାପି ଆପଣ ଯେତେବେଳେ ଭାବବାଣୀ କରିଥାନ୍ତି କିମ୍ବା ପ୍ରଚାର କରିଥାନ୍ତି ପୁଣି ତାହା ଯଦି ବାକ୍ୟର ଅନୁରୂପ ହୋଇନଥାଏ ତେବେ ହେ ଭାଇ ଆପଣ ଭ୍ରାନ୍ତ ଅଟନ୍ତି। ଆପଣ ତ ସେପରି ଅଟନ୍ତି। ଏହା ଈଶ୍ୱରଙ୍କ ଉରିମ୍ ଥୁମିମ୍ ଅଟେ। ଆପଣ ଯେ ଜଗତର ସୃଷ୍ଟି ପୂର୍ବେ ନିରୂପିତ ହୋଇନଥିଲେ ଯେପରି ଏକ ମନ୍ତବ୍ୟକୁ ଆପଣ ଯେତେବେଳେ ଦେଇଥାନ୍ତି ସେ ଯେ ମାଂସର ମାଂସ ନୁହନ୍ତି ଏପରି ଅସ୍ୱୀକାର କରିଥାନ୍ତି ତେବେ ଆପଣ ଯେ ସେପରି ଥିଲେ ଏପରି ବାଇବଲ କହିଥାଏ। ପୁଣି ଆପଣଙ୍କୁ ଯେ ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କ ନାମରେ ନିଶ୍ଚିତ ରୂପେ ବ୍ୟାପ୍ତି ହେବାକୁ ଆବଶ୍ୟକ ରହିଅଛି ସେପରି ଏକ ଯୁକ୍ତିକୁ ଆପଣ ଯେତେବେଳେ କହିଥାନ୍ତି ଏହା ତ ଆଦୌ କିରଣ ପ୍ରସ୍ଫୁଟିତ କରାଇ ନଥାଏ ଯେହେତୁ ବାଇବଲରେ କେହି ଜଣେ ହେଲେ ସୁଦ୍ଧା ସେପରି ଭାବେ ବ୍ୟାପ୍ତିତ ହୋଇନଥିଲେ। କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ହିଁ ପ୍ରତ୍ୟେକ ବ୍ୟାପ୍ତିତ ହୋଇଥିଲେ। ସୁତରାଂ ତାହା କଦାପି ଆଲୋକ ପ୍ରଦାନ କରିବ ନାହିଁ। ଯେ କୌଣସି ସ୍ଥାନରେ ଯେ ଏକ ଭୁଲ ତ୍ରୁଟି ରହିଅଛି ଏହା ତାହାକୁ ପ୍ରମାଣିତ କରିଥାଏ। ସୁତରାଂ ସେହି ଉରିମ୍ ଥୁମିମ୍ ସାଉଲଙ୍କୁ କୌଣସି ଉତ୍ତର ଦେଇନଥିଲେ ଏପରିକି ସେ କୌଣସି ସ୍ୱପ୍ନ ଦ୍ୱାରା ମଧ୍ୟ ଉତ୍ତର ପାଇନଥିଲେ। ସେ ଈଶ୍ୱରଙ୍କ ଠାରୁ ଏପରି ଦୂରକୁ ଚାଲିଯାଇଥିଲେ ଯେ ପରିଶେଷରେ ସେ ସ୍ୱପ୍ନଟିଏ ସୁଦ୍ଧା ଲାଭ କରିପାରିନଥିଲେ। ସୁତରାଂ ପରିଶେଷରେ ସେ ଯେ କଣ କରିଥିଲେ ତାହା ଆପଣମାନେ ଜାଣନ୍ତି କି? ସେ ତ ଜଣେ ଯାଦୁଗରଣୀ ନିକଟକୁ ଚାଲି ଯାଇଥିଲେ। ପୁଣି ସେହି ପୁରୁଣା ଯାଦୁଗରଣୀଟି ସେ ଥିଲା ସେହି ପ୍ରେତାତ୍ମା ଗୁଡ଼ିକର ସାଧିକା। ସେ ତ ସେହି ଜାଗାରେ ରହୁଥିଲା। ସେ ଜଣେ ଯାଦୁଗରଣୀ ଥିଲା ଆଉ ସେ ପଚାରିଥିଲେ ତୁମ୍ଭେ କି ଅଲୌକିକ ଧରଣର କାର୍ଯ୍ୟକୁ କରିପାର?
ସେ କହିଥିଲେ ହଁ ସେପରି କହିପାରେ। ତଥାପି ଏପରି ମଧ୍ୟ କହିଥିଲେ ଯେକୌଣସି ବ୍ୟକ୍ତି ପ୍ରେତାତ୍ମାର ସହାୟତାରେ ଭାବଣୀ କରିଥାନ୍ତି ତାଙ୍କୁ ସାଉଲ ଅବଶ୍ୟବୋଧ କରିବେ। ସେ କହିଥିଲେ ମୁଁ ତମକୁ ରକ୍ଷା କରିବି। ସେ ତ ବଳାଗଣ୍ଠି ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ହୋଇ ରହିଥିଲେ। ସେ କହିଥିଲେ ମୋ ନିମନ୍ତେ ଭାବବାଣୀ କୁହ। ପୁଣି ସେହି ବ୍ୟକ୍ତିଟି ଯିଏକି ଏହି ଜଗତର ମୃତ୍ୟୁ ଦ୍ୱାରା ପରପାରିକି ଚାଲିଯାଇଅଛନ୍ତି ତାଙ୍କୁ ମୃତକଳଙ୍କ ବିଶ୍ରାମ ସ୍ଥଳରୁ ଡାକି ଏଠାରେ ମୋ ସମ୍ମୁଖରେ ଉପସ୍ଥିତ କରାଅ। ଏହି ବାକ୍ୟଟିକୁ ଏତେବେଳେ ଶ୍ରବଣ କରନ୍ତୁ। ଭାବବାଦୀ ସାମୁଏଲଙ୍କ ଆତ୍ମାଙ୍କୁ ଏଠାରେ ମୋ ସମ୍ମୁଖରେ ଉପସ୍ଥିତ କରାଅ। ସେହି ଯାଦୁଗରଣୀ ଅଲୌକିକ ମହିମାର ଅଧୀନସ୍ଥ ହୋଇଯାଇଥିଲେ। ପୁଣି ସେ ଯେତେବେଳେ ସେପରି କହିଥିଲେ ସେତେବେଳେ ସେ ଅଧମୁଖ ହୋଇ ଭୂମିରେ ପଡ଼ିଯାଇଥିଲେ ଆଉ ଏପରି କହିଥିଲେ ମୁଁ ଈଶ୍ୱରଗଣଙ୍କୁ ଉପରକୁ ଉଠି ଆସୁଥିବାର ଦେଖୁଅଛି। ଦେଖନ୍ତୁ ସେ ଜଣେ ମୂର୍ତ୍ତି ପୂଜକ ଥିଲେ ଈଶ୍ୱରଗଣ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ତିନି ଜଣ ଏପରି ଥିଲେ ଯେପରିକି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ବିଷୟରେ ଆମମାନେ ପ୍ରାୟ ବିଶ୍ୱାସ କରନ୍ତି ଆମମାନେ ପ୍ରାୟ ବିଶ୍ୱାସ କରିଥାଉ। ଆପଣ ବୁଝନ୍ତି ତ? ସେ କହିଥିଲେ ହଁ ସେପରି କହିଥିଲେ ମୁଁ ଈଶ୍ୱରଗଣଙ୍କୁ ଉପରକୁ ଉଠି ଆସୁଥିବାର ଦେଖୁଅଛି। ସେ କହିଥିଲେ ମୋତେ ତୁମେ ବ୍ୟାଖ୍ୟା କରି ଏପରି କୁହ ଯେ ସେ ଦେଖିବାକୁ କିପରି ଅଟନ୍ତି। ତୁମେ ମୋତେ କୁହ ଯେ ସେ ପ୍ରକୃତରେ କିପରି ଦେଖିବାକୁ ଅଟନ୍ତି। ସେ କହିଥିଲେ ସେ ତ ଦୁର୍ବଳ ବ୍ୟକ୍ତି ଅଟନ୍ତି। ପୁଣି ଆପଣାର ଆପାଦ ମସ୍ତକ ଚୋଘାରେ ଆଚ୍ଛନ୍ନ ଅଟନ୍ତି। ସେ ତ ଆଂଶିକ ପରିମାଣରେ ସୁଦ୍ଧା ପରିବର୍ତ୍ତନ ହୋଇନଥିଲେ। ସେ ଅର୍ଥାତ୍ ସାଉଲ ପରି କହିଥିଲେ ସେ ତ ସାମୁଏଲ ହିଁ ଅଟନ୍ତି। ତାଙ୍କୁ ଏହି ଏହି କୋଠରୀ ମଧ୍ୟକୁ ଘେନି ଆସ ତାଙ୍କୁ ଏଠାରେ ମୋ ସମ୍ମୁଖରେ ଉପସ୍ଥିତ କରାଅ। ପୁଣି ସାଉଲଙ୍କ ନିକଟରେ ସାମୁଏଲ ଉପସ୍ଥିତ ହୋଇଥିଲେ ସେ ବିଷୟକୁ ଲକ୍ଷ୍ୟ କରନ୍ତୁ। ଆଉ ସେ ତାଙ୍କୁ ପଚାରିଥିଲେ ତୁମେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ? ତୁମ୍ଭେ ଯେ ଈଶ୍ୱରଙ୍କ ଶତ୍ରୁ ହୋଇସାରିଅଛ ଏହା ବୁଝି ସୁଦ୍ଧା ତୁମେ କାହିଁକି ମୋତେ ବ୍ୟସ୍ତ କଲ? ପୁଣି ଧ୍ୟାନ ଦିଅନ୍ତୁ, ସେ ଯେ କେବଳ ସାମୁଏଲ ହୋଇ ରହିଥିଲେ ପରି ନୁହେଁ, ମାତ୍ର ସେ ତ ସେତେବେଳେ ପର୍ଯ୍ୟନ୍ତ ଭାଓବାଦୀଙ୍କ ଆତ୍ମାରେ ଅଭିଷିକ୍ତ ହୋଇ ରହିଥିଲେ। ଏହା ଯେ ଭୁଲ ଧରଣର ଏକ ଉକ୍ତି ଅଟେ ଏପରି କହନ୍ତି କି? ଏହା ଯେ ମିଥ୍ୟା କଥା ଅଟେ ଯେପରି କେହି ଜଣେ ହେଲେ ବ୍ୟକ୍ତି କୁହନ୍ତି କି? ନୁହେଁ, ଏହା ହିଁ ସତ୍ୟ କଥା ଅଟେ। ସେ ତ ତାବତ୍ ଜଣେ ଭାବବାଣୀ ଥିଲେ, ଯେହେତୁ ସେ ଏପରି କହିଥିଲେ ସେ ଭାବବାଣୀ କରିଥିଲେ ଓ ଏପରି କହିଥିଲେ ଯେ ଆସନ୍ତାକାଲି ହେବା ସୁଦ୍ଧା ଯୁଦ୍ଧ ତୁମ୍ଭ ବିପକ୍ଷରେ ହେବାକୁ ଯାଉଅଛି, ପୁଣି ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ସେହି ଯୁଦ୍ଧରେ ଭୂମିରେ ହିଁ ହତ ହେବ, ପୁଣି କାଲି ତୁମେମାନେ ଆମ୍ଭର ସଙ୍ଗୀ ହେବ। ଏହା ସତ୍ୟ କଥା ନୁହେଁ କି? ସେ ତ ତାବତ୍ ଜଣେ ଭାବବାଦୀ ଥିଲେ, ତଥାପି ଆପଣ କହିଥାନ୍ତି ଓହୋ ତାହା ତ ଜଣେ ଯାଦୁଗରଣୀ ସେପରି କରିଥିଲା। ହଁ, ସେହି ଯାଦୁଗରଣୀ ସେପରି ଏକ କର୍ମ କରିଥିଲା। ଉତ୍ତମ କଥା ଅଟେ। ମୁଁ ତ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି ଯିଏକି ଯାଦୁଗର ନଥିଲେ। ଯୀଶୁ ପିତର ଯାକୁବ ପୁଣି ଯୌହନଙ୍କୁ ସଙ୍ଗରେ ନେଇଥିଲେ, ପୁଣି କଥା ସେମାନଙ୍କ ସହିତ ରୂପାନ୍ତରିତ ପର୍ବତକୁ ଚାଲିଯାଇଥିଲେ, ପୁଣି ପର୍ବତର ଚୋଟିକୁ ଚାଲିଯାଇ ସେଠାରେ ଠିଆ ହୋଇ ରହିଥିଲେ। ପୁଣି ଯୀଶୁ ତ ପୁଣି ଆଜି ମୁଁ ଯେପରି ଭାବରେ ସ୍ଥିରୀକୃତ କରିବା ନିମନ୍ତେ ଚେଷ୍ଟା କରୁଅଛି, ପରମେଶ୍ୱର ମଧ୍ୟ ଆପଣା ପୁତ୍ରଙ୍କୁ ଠିକ ସେହିପରି ଭାବରେ ସ୍ଥିରୀକୃତ କରିଥିଲେ। ପୁଣି ସେମାନେ ଯେତେ ସେଟାକୁ ଯାଇ ଦର୍ଶନ କରିଥିଲେ, ସେତେ ସେମାନେ ଚାରିଆଡ଼କୁ ବୁଲି ଦେଖିଥିଲେ। ପୁଣି ସେମାନେ ଚାରିଆଡ଼କୁ ବୁଲି ଯେତେବେଳେ ଦେଖିଥିଲେ, ସେତେବେଳେ ମୂଷା ପୁଣି ଏଲିୟଙ୍କୁ ତାଙ୍କ ସହିତ ସେଠାରେ ଠିଆ ହୋଇଥିବାର ସେମାନେ ଦର୍ଶନ କରିଥିଲେ। ସେମାନେ କଥାବାର୍ତ୍ତା କରୁଥିଲେ, ପରସ୍ପର ସହିତ ଆଳାପ ଆଲୋଚନା କରୁଥିଲେ। ହୋଇପାରେ ଧଳା ରଙ୍ଗର ପତାକା ଗୁଡିକ ସ୍ଥାନର ଚତୁର୍ପାଶ୍ୱରେ ଯେ ଫରଫର ହୋଇ ଉଡୁଥିଲା, ସେପରି କିଛି ଦୃଶ୍ୟ ସେଟା ନଥିଲା। ମାତ୍ର ଶ୍ୱେତ ରଙ୍ଗର ବାଦଲ ଗୁଡିକ ଏହା ଚତୁର୍ପାଶ୍ୱରେ ଭାସୁଥିଲେ, ତଥାପି ସେମାନେ ମାନବଗଣର ରୂପରେ ଦେଖିବାକୁ ମିଳିଥିଲେ ଆଉ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ। ମୂଷା ତ ଏକ ଅଜଣା କବର ମଧ୍ୟରେ ପ୍ରାୟ 800 ବର୍ଷ ପୂର୍ବେ କବର ସାଇ ହୋଇଯାଇଥିଲେ। ପୁଣି ପ୍ରାୟ 500 ବର୍ଷ ପୂର୍ବେ ଏଲିୟ ଅଗ୍ନିରଥରେ ଚଢ଼ି ସ୍ୱର୍ଗକୁ ଚାଲିଯାଇଥିଲେ। ପୁଣି ସେହି ଦୁଇ ଜଣ ଯାକ ସେତେବେଳେ ସେହି ଜାଗାରେ ଉପସ୍ଥିତ ଥିଲେ। ପୁଣି ପୂର୍ବେ ଯେପରି ଜୀବିତ ହୋଇ ରହିଥିଲେ, ଠିକ ସେହିପରି ଭାବରେ ସେମାନେ ସେତେବେଳେ ଜୀବିତ ଥିବାର ଦେଖାଯାଇଥିଲେ, ସେତେବେଳେ ଠିଆ ହୋଇ ରହିଥିଲେ। ପୁଣି ଏଥିପୂର୍ବେ କି ସେ କାଲବରୀ ପୁରକୁ ଯାଆନ୍ତି, ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ। ହାଲେଲୁୟା! ଉଦ୍ଧାରର ଦିନ ପର୍ଯ୍ୟନ୍ତ ମୁଦ୍ରାଙ୍କିତ ହୋଇଅଛନ୍ତି। ମୁଁ ଚଞ୍ଚଳ ବଢିବି, ତତ୍ପରେ ଆମମାନେ ସମାପ୍ତ କରିଦେବୁ, ଯେହେତୁ ଏହା ବିଳମ୍ବ ହୋଇସାରିଅଛି। ପୁଣି ପୀଡିତମାନଙ୍କ ନିମନ୍ତେ ଆମମାନେ ପ୍ରାର୍ଥନା କରିବୁ। କେବଳ ଅଧିକା 5 ମିନିଟ୍ର ସମୟକୁ ମୁଁ ଗ୍ରହଣ କରିବି। 14 ପଦ ଅଟେ, ଆପଣମାନଙ୍କୁ ମନେ ପକାଇବା ନିମନ୍ତେ 13 ପଦକୁ ପାଠ କରନ୍ତୁ ବୋଲି କହିଥାଏ। କେବଳ ପୃଷ୍ଠଭୂମିର ବିଷୟବସ୍ତୁକୁ ଉଦ୍ଧୃତ କରି ଅଭିପ୍ରାୟରେ ସେପରି କହିଥାଏ, ତାହାଙ୍କଠାରେ ତୁମମାନେ ସୁଦ୍ଧା ସତ୍ୟବାକ୍ୟ ଅର୍ଥାତ୍ ତୁମମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞିତ ପବିତ୍ରାତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। ପୁଣି କିପରି ଧରଣର ପରିତ୍ରାଣକୁ ଯେ ସେମାନେ ଲାଭ କରିଥିଲେ ତାହାକୁ ଯେତେବେଳେ ମନେ ପକାନ୍ତୁ। ଏମାନେ ଥିଲେ, ଏମାନେ ସମସ୍ତେ ଏଫିସିଏ ନଗରର ବିଶ୍ୱାସୀଗଣ ଥିଲେ। ସେମାନେ ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ଆପଣମାନେ କରନ୍ଥିମାନଙ୍କୁ ସୁଦ୍ଧା ଲକ୍ଷ୍ୟ କରିଥିଲେ କି ତାଙ୍କୁ ସେମାନଙ୍କ ନିକଟରେ ବାରମ୍ବାର କହିବାକୁ ପଡୁଥିଲା ଯେ ମୁଁ ତୁମମାନେ ମଧ୍ୟ ଯେତେବେଳେ ଆସିଥାଏ ସେତେବେଳେ କାହା କାହାକୁ ପରଭାଷା ସହିତ, ଅନ୍ୟ ଜଣଙ୍କୁ ଭିନ୍ନ ଭାଷାର ବରଦାନ ଗୁଡିକ ସହିତ, ପୁଣି ଅନ୍ୟ ଜଣଙ୍କୁ ଗୀତ ଗାନର ସହିତ, ଅନ୍ୟ ଜଣଙ୍କୁ ଭାବବାଣୀ କହିବାର ଦାନ ସହିତ, ପୁଣି ଅନ୍ୟ ଜଣଙ୍କୁ ଅନ୍ୟାନ୍ୟ କିଛି ବରଦାନ ସହିତ ଦେଖିଥାଏ। ଦେଖନ୍ତୁ, ସେ ସେମାନଙ୍କୁ ଅଧିକ କିଛି ବିଷୟ ଶିକ୍ଷା ଦେଇପାରିନଥିଲେ, ଯେହେତୁ ସେମାନେ ଏଗୁଡ଼ିକୁ ପାଇବାରେ ଅଭିଳାଷୀ ହୋଇ ରହିଥିଲେ। ତାହାକୁ ସେଗୁଡ଼ିକୁ ପାଇବାକୁ ସେମାନେ ସର୍ବଦା ଯତ୍ନ କରି ରହୁଥିଲେ। ସେହି ବ୍ୟକ୍ତିଗଣ ଏହି ସମାନ ଧରଣର ବରଦାନ ଗୁଡ଼ିକୁ ଲାଭ କରିଥିଲେ, ତଥାପି ସେମାନେ ଏଗୁଡ଼ାକ ଶୃଙ୍ଖଳାବଦ୍ଧ ଭାବରେ ପାଇନଥିଲେ। ସେ ତ ସେପରି ଶିକ୍ଷାଗୁଡ଼ିକୁ କରନ୍ଥିମାନଙ୍କୁ ଆଦୌ ଶିଖାଇ ପାରିନଥିଲେ, ସେ ସେପରି କରିପାରିନଥିଲେ। ଏହାକୁ ଶିକ୍ଷା ଦେବା ନିମନ୍ତେ ମଣ୍ଡଳୀଟି ସୁଦ୍ଧା ଶୃଙ୍ଖଳାବଦ୍ଧ ଭାବେ ରହି ପାରିନଥିଲା। ପୁଣି ସେହି ବ୍ୟକ୍ତିଗଣଙ୍କୁ ପ୍ରକୃତ ଧରଣର ଶିକ୍ଷାକୁ ଦେବା ନିମନ୍ତେ ଯୋଗ୍ୟ ହୋଇପାରିନଥିଲେ, ଅର୍ଥାତ୍ ତୁମମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞିତ ପବିତ୍ରାତ୍ମକତା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ, ଯାହାକି ତାଙ୍କ ନିଜସ୍ୱ ମୁକ୍ତିର ଉଦ୍ଦେଶ୍ୟରେ। ଆହେ, ମୋତେ ତାହାକୁ ଛାଡି ଦେଇ ବଢିଯିବାକୁ ଦିଅନ୍ତୁ ନାହିଁ। ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱର ମୁକ୍ତି ଉଦ୍ଦେଶ୍ୟରେ ସେ ଆମମାନଙ୍କୁ ଅଧିକାରର ବଇନା ସ୍ୱରୂପ କରିଅଛନ୍ତି। ପବିତ୍ରାତ୍ମା କହିବା ଅର୍ଥଟି କିପରି ଅଟେ, ପୁଣି ଆପଣମାନେ ଯଦି ସେତିକିଟା ସମୟ ମୋ ସହିତ ଧୈର୍ଯ୍ୟ ଧରି ରହିପାରନ୍ତି, ତେବେ ମୁଁ ଅବଶିଷ୍ଟ ରହିଯାଇଥିବା ଅଂଶକୁ ଖୁବ୍ ଚଞ୍ଚଳ ପାଠ କରିବି। ଭାଇ ମାଇକ୍, ବିଗତ ରାତ୍ରି କାଳରେ ଆମମାନେ କେଉଁ ପଦ ପର୍ଯ୍ୟନ୍ତ ବିଚାର କରିଥିଲୁ, କେଉଁ ସ୍ଥାନରେ ସେମାନେ ସମସ୍ତେ ଆନନ୍ଦ ଅନୁଭବ କରିଥିଲେ? ଓହୋ, ପ୍ରତ୍ୟେକ ବିଷୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ରହିଥିଲା, ତାହା ହିଁ ବିଶୁଦ୍ଧ ସ୍ନେହର ଆଦର୍ଶ ସୂଚକ ଥିଲା। ପ୍ରତିଟି ଥର ଯେତେବେଳେ ଆପଣ ଏହି ମାର୍ଗ ଦେଇ ଯାଞ୍ଚ କରିଥାନ୍ତି, ସେତେବେଳେ ଆଂଶିକ ରୂପେ ଆପଣ କିଛିଟା ଆଗକୁ ବଢି ଚାଲିଥାନ୍ତି, ପୁଣି ସେପରି ବଢି ଆସିବାରେ ଯୋଗ୍ୟ ହୋଇଥାନ୍ତି। ପ୍ରତିଟି ଥର ଯେତେବେଳେ ମଧ୍ୟ ଆପଣ ପାଦଟିଏ ବଢାଇ ଚାଲିଥାନ୍ତି, ସେତେବେଳେ କିଛିଟା ଇଞ୍ଚର ଦୂରତାକୁ ଅତିକ୍ରମ କରି ଆଗେଇ ପାଖେଇ ଆସିଥାନ୍ତି। ପୁଣି ଏହା ଯେତେବେଳେ ଜଗତର ଆଡ଼କୁ ପାଖେଇ ଆସିଥାଏ ସେତେବେଳେ ଘନ ଛାଇରେ ଭରିପୂର୍ଣ୍ଣ ଥିବା ଛାୟା ଗୁଡ଼ିକର ଛାଇରେ ଭରପୁର ଥିବା ସ୍ଥାନକୁ ଚାଲି ଆସିଥାନ୍ତି। ତାହା ହିଁ ସେତିକିଟା ପବିତ୍ର ଆତ୍ମାଙ୍କ ବରଦାନକୁ ଆପଣଙ୍କୁ ପ୍ରଦାନ କରିଥାଏ। ପୁଣି ତାହା ହିଁ ସେହି ବିଶୁଦ୍ଧ ପ୍ରେମର ନିଦର୍ଶନ ମଧ୍ୟ ଅଟେ। ତଥାପି କୌଣସି ବିଶେଷ ଧରଣର ବରଦାନ ନିମନ୍ତେ ଆପମାନେ ସମସ୍ତେ ତୁଷାର୍ଥ ହୋଇ ରହିଥାନ୍ତି। ଓହୋ, ବୃଦ୍ଧଗଣଙ୍କ ମଧ୍ୟରେ ଏକ ପ୍ରକାର ପସନ୍ଦର ବିଷୟ ରହିଥାଏ। ବୃଦ୍ଧ ବ୍ୟକ୍ତିଙ୍କୁ ପୁଣି ପଥକୁ ଫେରିଯାଇ 15 ବର୍ଷର କିମ୍ବା 20 ବର୍ଷର ଯୁବକଟିଏ ହୋଇଯିବା ନିମନ୍ତେ କିପରି ଏକ ଅଭିଳାଷ ସମୟ ମଧ୍ୟରେ ବାସ କରି ରହିଥାଏ। ଓହୋ, ସେଥିପାଇଁ ମୁଁ ଯାହା କିଛି ଅର୍ଥକୁ ପ୍ରକାଶ କରି କହିବାକୁ ଇଚ୍ଛୁକ ହେବି, ତଥାପି ଏହା ମୋ ପାଇଁ କଣ ଉତ୍ତମତାକୁ ସୃଷ୍ଟି କରିପାରେ, ମୋର କଣ ବା ଲାଭଜନକ ହୋଇପାରେ। ଏପରି ହୋଇପାରେ ଯେ ମୁଁ 15 ବୟସର ବୟସ୍କକୁ ମୁଁ ପଦାର୍ପଣ କରିପାରେ, ତଥାପି ଯଦି ସେପରି ସମୟ ଆସେ ତେବେ ଆଜି ରାତ୍ରି କାଳେ ମୁଁ ମରିଯାଇପାରେ। ଏହା ନିଶ୍ଚିତ ରୂପେ ସେପରି ସତ୍ୟ କଥା ଅଟେ। କିପରି ହୁଅନ୍ତା ଯଦି ଆଜି ରାତ୍ରି କାଳେ ମୁଁ 15 ବର୍ଷର ଯୁବକଟିଏ ହୋଇଯାଆନ୍ତି, ତଥାପି ଆପଣା ଗୃହରେ ପହଞ୍ଚିବା ସମୟରେ ଆପଣା ମାତାଙ୍କୁ ସେଠାରେ ଜୀବିତ ନଥିବାର ଦେଖିଥାଏ ଅଥବା ସେପରି କୌଣସି ଘଟଣାକୁ ଦେଖିଥାଏ, ତେବେ ତା ମୋ ପ୍ରତି କିପରି ଧରଣର ଅବସ୍ଥାକୁ ସୃଷ୍ଟି କରିଥିବ। ଆପଣ ଯେ ସୁରକ୍ଷିତ ଭାବେ ଘରକୁ ପହଞ୍ଚିବେ ଏହାକୁ ଆପଣ କିପରି ଭାବେ ଜାଣିବେ? ଆପଣ ଯଦି 12 ବର୍ଷ ବୟସ୍କ ହୋଇଯାଆନ୍ତି, ପୁଣି ଅତି ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୁଅନ୍ତି, ତେବେ ଆସନ୍ତାକାଲି ଯେ ଆପଣ ଜୀବିତ ରହିବେ ସେଥିରେ କ'ଣ ବା ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଆପଣଙ୍କ ପାଇଁ ରହିଅଛି? ହୋଇପାରେ ସଡ଼କ ଦୁର୍ଘଟଣାରେ ଆପଣ ମରିଯାଇପାରନ୍ତି, ଝୁଣ୍ଟି ପଡ଼ି ମରିଯାଇପାରନ୍ତି, ଯେକୌଣସି ଦୁର୍ଘଟଣା ଘଟି ଆପଣଙ୍କ ପ୍ରତି ମୃତ୍ୟୁ ଆସି ପହଞ୍ଚିପାରେ। ଦେଖନ୍ତୁ, ଏହା ତ ଅନିଶ୍ଚୟତାର ଏକ ବିଷୟ ଅଟେ। ଏଠାରେ କୌଣସି ପ୍ରକାର ବିଷୟର ସ୍ଥିରତା ରହିନାହିଁ। ଏହା ସତ୍ତ୍ୱେ ଆପଣମାନେ ତାହାକୁ ଅଭିଳାଷ କରିଥାନ୍ତି। ଏହା କିପରି ଏକ ବିଷୟ ଅଟେ? ଏହା ତ ସେଠାରେ ରହିଥିବା ସେହି ବିଷୟଟି ଅଟେ ଯାହା ନିମନ୍ତେ ଆପଣ ଏତେ ଆଗ୍ରହ ସହିତ ପ୍ରତ୍ୟାଶା କରୁଅଛନ୍ତି। ପୁଣି ଆପଣ ଅନନ୍ତ ଜୀବନକୁ ଯେତେବେଳେ ପାଇସାରିଥାନ୍ତି ସେତେବେଳେ ଏହାର ମଧ୍ୟ ଦେଇ ଆପଣ ଚଳପ୍ରଚଳ କରିଥାନ୍ତି। ପୁଣି ଏହା କ'ଣ ଘଟାଇଥାଏ? ଏହା ତ ବଇନାର ଏକ ବିଷୟକୁ ଉତ୍ପନ୍ନ କରିଥାଏ। ଅମାନତ ଅର୍ଥ କୌଣସି ଏକ ବସ୍ତୁ ଉପରେ ଅମାନତ ଅର୍ଥର କହିବା ତାତ୍ପର୍ଯ୍ୟ କିପରି ଅଟେ? ମୋଟର ଯାନଟିଏ କିଣିବା ନିମନ୍ତେ ମୁଁ ଯଦି ଆପଣଙ୍କ ପାଖକୁ ଆସେ, ମୁଁ କହିଥାଏ ଯାନଟିର ମୂଲ୍ୟ କେତେ? ଆପଣ ଏବେ କହିଥାନ୍ତି, ଭାଇ ବ୍ରହ୍ମ, ଏହି ମୋଟର ଯାନଟି ଆପଣଙ୍କୁ $3,000 କିଣା ଖର୍ଚ୍ଚ ଲାଗିବ। ତେବେ ମୁଁ ପଚାରିଥାଏ ଏହା ପାଇଁ ଅମାନତ ଅର୍ଥ କେତେ ଦେବାକୁ ପଡିବ? ଆଚ୍ଛା, ମୁଁ ଆପଣଙ୍କଠାରୁ $500 ନେଇ ତା ଆପଣଙ୍କୁ ଦେବା ପାଇଁ ବ୍ୟବସ୍ଥା କରିପାରେ। ଉତ୍ତମ ବିଷୟ ଅଟେ। ଏଇ ଦେଖନ୍ତୁ, $500 ମୁଁ ଏତେବେଳେ ଆପଣଙ୍କୁ ଦେଇଥାଏ। ଏହାର ଅବଶିଷ୍ଟ ଅର୍ଥକୁ ମୁଁ ଆପଣଙ୍କୁ କିଛି ଦିନ ଉତ୍ତାରେ ଦେଇଦେବି, ଯେତେ ଶୀଘ୍ର ପାରିବି ଦେଇଦେବି। ଆପଣ ମୋଟର ଯାନଟିକୁ କିଛି ଦିନ ନିମନ୍ତେ ଅଗ୍ରିମ ରଖିଥାନ୍ତୁ। ମୁଁ ଆପଣଙ୍କୁ ଯେଉଁ $500 ଦେଇଥାଏ ତାହା ତ ସେହି ଅମାନତ ଧନ ଅଟେ। ଏହା ଯଥାର୍ଥ ରୂପେ ସତ୍ୟ କଥା ନୁହେଁ କି? ବର୍ତ୍ତମାନ ଏହାକୁ ସ୍ମରଣ ରଖିଥାନ୍ତୁ, ଏହା ତ ଅମାନତ ରାଶି ଅଟେ, ଏହା ଅଗ୍ରିମ ଧନ ଅଟେ। ପ୍ରତିଜ୍ଞିତ ପବିତ୍ର ଆତ୍ମାଙ୍କ ଦ୍ୱାରା ମୋହିତ ହେଲା ଉତ୍ତାରେ, ପ୍ରତିଜ୍ଞିତ ଆତ୍ମା ପ୍ରତିଜ୍ଞିତ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହେଲା ଉତ୍ତାରେ, ଯାହାକି ସେପରି ଅଟେ। କିପରି ପ୍ରତିଜ୍ଞାର ମୋହରଟି କଣ ଅଟେ? ପ୍ରତିଜ୍ଞିତ ପବିତ୍ର ଆତ୍ମାଙ୍କ ମୋହରଟି କଣ ଅଟେ? ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣ ପର୍ଯ୍ୟନ୍ତ ବଇନା ସ୍ୱରୂପ ହୋଇ ତାହା ଏକ ଅମାନତ ଅଟେ। ଏହା କିପରି ଏକ ଧନରାଶି ଅଟେ? ଏହା ତ ଅଗ୍ରିମ ଦିଆଯାଇଥିବା ଧନରାଶି ଅଟେ। ପୁଣି ହେ ଭାଇ, ଓହୋ, ଏହା ଯଦି ଅଗ୍ରିମ ଧନରାଶି ହିଁ ହୋଇଥାଏ ତେବେ ସେଠାରେ ପହଞ୍ଚିବା ଉତ୍ତରେ କଣ ଘଟିବାକୁ ଯାଉଅଛି? ଏହା କିପରି ଏକ ବିଷୟକୁ ଯାଉଅଛି? ଏହା ଯଦି ସେପରି କିଛି ବର୍ତ୍ତମାନ ଦୁଃଖାବିଳାସ କରୁଥିବା ସେହି ଧନରାଶି ଯଦି ଏହା ହିଁ ହୋଇଥାଏ, ପୁଣି ଏପରି ଆନନ୍ଦିତ ହୋଇପଡ଼ିଥାଉ ଯେ ମୁଁ ତ 90 ବର୍ଷ ବୟସର ବୃଦ୍ଧ ବ୍ୟକ୍ତିଙ୍କୁ ଅଗ୍ରସର କରିବା ଦେଖିଥାଏ। ଏକଦା ରାତ୍ରି କାଳରେ କୌଣସି ଏକ ବୃଦ୍ଧ ପ୍ରଚାରକଙ୍କୁ ଉଠି ପଡ଼ିବାର ମୁଁ ଦେଖିଥିଲି। ପୁଣି ଠିକ୍ ଏହିପରି ଭାବରେ ଚାଲି ଆସୁଥିବା ଦେଖିଥିଲି, ମଞ୍ଚ ଉପରକୁ ଚଢ଼ି ଆସୁଥିବାର ମୁଁ ଲକ୍ଷ୍ୟ କରିଥିଲି। ଆଉ ମୁଁ କହିଥିଲି, ସେ ବୃଦ୍ଧ ବ୍ୟକ୍ତି ଜଣକ ପ୍ରଚାର କରିବାକୁ ଯାଉଅଛନ୍ତି କି? ମୁଁ କହିଥିଲି, ଉତ୍ତମ କଥା, ଈଶ୍ୱରଙ୍କ ଗୌରବ ହେଉ, ସେ ଜଣେ ବୃଦ୍ଧ କୃଷ୍ଣକାୟ ବ୍ୟକ୍ତି ଥିଲେ। ପ୍ରଚାରଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏକ ବଡ଼ ଧରଣର କୋର୍ଟକୁ ପରିଧାନ କରିଥିଲେ। ମୁଁ କହିଥିଲି ସେହି ଯୁବକ ଶ୍ରେଣୀୟ ପ୍ରଚାରକଙ୍କ ମଧ୍ୟରୁ ସେମାନେ କାହିଁକି କେତେକଙ୍କୁ ପ୍ରଚାର କରିବା ନିମନ୍ତେ ଦେଇନଥାନ୍ତି। ସେହି ବୃଦ୍ଧ ବ୍ୟକ୍ତି ଜଣକ ସେ କିପରି ଭାବେ ପ୍ରଚାର କରିପାରନ୍ତି? ସେ କହିଥିଲେ ଆଚ୍ଛା ତେବେ। ସେ କହିଥିଲେ ହେ ଭାଇମାନେ, ପୁଣି ସେ କହିଥିଲେ ଆଜି ପୁରାତନ ମୁଁ ସେହି ଭାଇଙ୍କୁ ପ୍ରଚାର କରୁଥିବା ଶୁଣିଅଛି। ସେ କହିଥିଲେ ଯୀଶୁ ଜଗତରେ ଯାହା କିଛି କାର୍ଯ୍ୟ କରିଥିଲେ ସେ ବିଷୟରେ ସେ ପ୍ରଚାର କରିଥିଲେ, ମାତ୍ର ସେ ଯେ ସ୍ୱର୍ଗରେ କ'ଣ କରିଅଛନ୍ତି ସେ ବିଷୟରେ ମୁଁ କିଛି କହିବାକୁ ଯାଉଅଛି। ସେପରି କହିଥିଲେ ଆଜିର ରାତ୍ରିକାଳ ଆରାଧନା ନିମନ୍ତେ ମୁଁ ଆଇବଙ୍କର ପୁସ୍ତକ 7:27 ଗ୍ରହଣ କରିବି। କହିଥିଲେ ବହୁ ବର୍ଷ ପୂର୍ବେ, ଏପରିକି ଜଗତର ପତନାବଧି ପୂର୍ବେ କହିଥିଲେ, ଯେତେବେଳେ ପ୍ରଭାତ ନକ୍ଷତ୍ର ଗୁଡ଼ିକ ଏକ ସଙ୍ଗେ ଗାନ କରିଥିଲେ, ପୁଣି ଈଶ୍ୱରଙ୍କ ପୁତ୍ରଗଣ ଆନନ୍ଦ ମୁଖରିତ ହୋଇ ଗାନ କରିଥିଲେ। ସେ ଏହିପରି ଭାବରେ ପ୍ରଚାର କରି ଚାଲିଥିଲେ। କହିଥିଲେ ଆପଣମାନେ ଏହାକୁ ଜାଣନ୍ତି, ସେଠାରେ କିଛିଟା ବିଷୟ ସେପରି ଭାବରେ ଅଗ୍ରସର କରି ଯାଇଥିଲା। ସେ କହିଥିଲେ ଆପଣମାନେ ଜାଣନ୍ତି ସ୍ୱର୍ଗରେ କଣ ଯେ ଘଟିଥିଲା ତାକୁ ସେ ବିସ୍ତାର ପୂର୍ବକ ବର୍ଣ୍ଣନା କରିବାରେ ଲାଗି ପଡ଼ିଥିଲେ। ପୁଣି ସେ ଦ୍ୱିତୀୟ ଆଗମନ ଉପରେ ଆଧାର କରି ସେହି ମେଘଧନ ଉପରେ ତାହାକୁ ଆଣି କେନ୍ଦ୍ରୀଭୂତ କରିଥିଲେ। ପ୍ରାୟ ଠିକ ସେତିକି ବେଳେ ପବିତ୍ର ଆତ୍ମା ତାଙ୍କୁ ଆଘାତ କରିଥିଲେ। ପୁଣି ସେହି ବୃଦ୍ଧ ବ୍ୟକ୍ତିଙ୍କୁ ବାହାରକୁ କାଢି ଆଣିବା ନିମନ୍ତେ ସେମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିଥିଲା, କାରଣ ସେ ତ ପାଖାପାଖି 95 ବର୍ଷ ବୟସର ବୃଦ୍ଧ ବ୍ୟକ୍ତି ଥିଲେ। ସେ ତ ସେପରି ଧରଣର ଅବସ୍ଥାରେ ଥିଲେ, ସମ୍ପୂର୍ଣ୍ଣ ଭାବେ ନଈ ଯାଇଥିଲେ। ପୁଣି କେବଳ କିଛି ଗୋଲାକର ଆକାର ସ୍ଥାନରେ ତାଙ୍କର କେଶ ରହିଯାଇଥିଲା। ସେପରି ଏକ ଜଣେ ବ୍ୟକ୍ତି ରୂପେ ଦେଖାଯାଉଥିଲେ। ସେଠାକୁ ବାହାରି ଆସିଥିଲେ, ପୁଣି ଏପରି କହି ପ୍ରଚାର କରିବାରେ ଆରମ୍ଭ କରିଦେଇଥିଲେ, ହାଲେଲୁୟା, ଓହୋ ଗୌରବଜନକ। ପୁଣି ସେପରି ଭାବରେ ତଳକୁ ଉପରକୁ କରି ଦେଇବା ଲାଗିଥିଲେ। କହିଥିଲେ ଓହୋ ମୋର ପ୍ରଚାର କରିବା ନିମନ୍ତେ ଆପଣମାନଙ୍କର ଏଠାରେ ଯଥେଷ୍ଟ ସ୍ଥାନ ରହିନାହିଁ। ପୁଣି ସେହିପରି ଭାବରେ ସେ ଡିଆ ମାରିଥିଲେ, ଯେପରିକି କହିପାରନ୍ତି ସେହିପରି ଭାବରେ ସେ ଡେଇଁଥିଲେ। ପୁଣି ତାହା ହିଁ ପ୍ରକୃତରେ ତାଙ୍କ ପାଇଁ ବୈନା ସ୍ୱରୂପ ବିଷୟ ଥିଲା। ଓହୋ ପବିତ୍ର ଆତ୍ମା କଣ କହିଥାନ୍ତି? ଓହୋ ଏଠାରେ ଉତ୍ତମ ପଦଟିଏ ରହିଅଛି, ମୋତେ ପରବର୍ତ୍ତୀ ଅଧ୍ୟାୟର ପ୍ରଥମ ପଦଟିକୁ ପାଠ କରିବାକୁ ଦିଅନ୍ତୁ। ମୁଁ ପାଠ କରିପାରେ କି? ଏହା ଉତ୍ତମ ବିଷୟ ଅଟେ କି? ଆମେନ୍ ବୋଲି କୁହନ୍ତୁ। ଉତ୍ତମ ବିଷୟ ଅଟେ। ଯଥାଶୀଘ୍ର 2 ଅଧ୍ୟାୟର ପ୍ରଥମ ପଦ ଶ୍ରବଣ କରନ୍ତୁ। ତୁମ୍ଭେମାନେ ପୂର୍ବେ ଥିଲ, ତୁମ୍ଭେମାନେ, ପୁଣି ସେ ତୁମମାନଙ୍କୁ ଉତ୍ଥାପିତ କରିଥିଲେ, ତୁମମାନେ ଯେଉଁମାନେ ଏକଦା ପାପରେ ପୁଣି ଅପରାଧରେ ମୃତ ଥିଲ, ସେ ତୁମମାନଙ୍କୁ ସଞ୍ଜୀବିତ କରିଅଛନ୍ତି। ସଞ୍ଜୀବିତ କରିବାର ଅର୍ଥ କଣ? ଉତ୍ଥାପିତ କରିଅଛନ୍ତି, ଏହା ହିଁ ତାହାର ଅର୍ଥ ଅଟେ। ପ୍ରାୟତଃ ଦୂରୀଭୂତ ହୋଇଯାଇଥିଲା, ତଥାପି ସେ ଅମାନତ ଧନରାଶି ଦ୍ୱାରା କେବଳ ଆପଣଙ୍କୁ ସଞ୍ଜୀବିତ କରିଥିଲେ। ଏହା କିପରି ଏକ ବିଷୟ ହେବ? ଯେତେବେଳେ କି ଆପଣ ଯେତେବେଳେ ଲାଭାଂଶ ଗୁଡ଼ିକର ଅଧିକାରୀ ପ୍ରକୃତରେ ହୋଇଯାଇଥାନ୍ତି, ସେତେବେଳେ ଏହାର ଅବସ୍ଥାରେ କିପରି ହୋଇଥାଏ? ଓହୋ ଏଥିରେ ଚକିତ ହେବାର କିଛି କାରଣ ରହିନାହିଁ ଯେ ପାଉଲ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ଉତ୍ଥିତ ହୋଇଯାଇଥିଲେ। କହିଥିଲେ ଯାହା ଚକ୍ଷୁ ଦେଖିନାହିଁ, କର୍ଣ୍ଣ ଯାହା ଶୁଣିନାହିଁ, ଆଉ ମନୁଷ୍ୟ ହୃଦୟରେ ଯାହା ଜାତ ହୋଇନାହିଁ, ସେ ସମସ୍ତ ବିଷୟ ଈଶ୍ୱର ଆପଣା ଭୟକା ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରି ରଖିଅଛନ୍ତି। ତାହା ଯେ କିପରି ଧରଣର ବିଷୟ ଅଟେ ତାହା ଈଶ୍ୱରଙ୍କୁ ଜଣା। ଅକଥନୀୟ ଆନନ୍ଦ, ପୁଣି ସମ୍ପୂର୍ଣ୍ଣ ମହିମାର କଥା ଆପଣମାନେ କହିଥାନ୍ତି। ଆରେ ବା ଆଶ୍ଚର୍ଯ୍ୟଜନକ, ତୁମେମାନେ ଯେଉଁମାନେ ଏକଦା ମୃତ ଥିଲ, ଏକଦା ପାପରେ ମୃତ ଥିଲ, ଏକ ଅପରାଧରେ ମୃତ ଥିଲ, ସେ ତ ଛାୟାମାନଙ୍କ ଛାୟା ଦ୍ୱାରା ସେହି ମହିମାଯୁକ୍ତ ଶକ୍ତିରେ ଆପଣମାନଙ୍କୁ ସଞ୍ଜୀବିତ କରିଅଛନ୍ତି। ତାହା କିପରି ଏକ ଅବସ୍ଥାକୁ ସୃଷ୍ଟି କରିଥାଏ? ଯେତେବେଳେ କି ଘୋର ତିମିରାଚ୍ଛନ୍ନ ଘନ ବାଦଲ ଗୁଡ଼ିକ ମଧ୍ୟରୁ ବାହାରି ଶ୍ୱେତ ବାଦଲ ମଧ୍ୟକୁ ଆପଣମାନେ ଆନିତ ହୋଇଥାନ୍ତି। ତତ୍ପରେ ସେ ମେଘଟି ଏକ ଛୋଟ ବାଦଲ ଖଣ୍ଡରେ, ତତ୍ପରେ ତାହା ଏକ ନଦୀରେ, ତତ୍ପରେ ଏକ ସାଗରରେ ତାହା ପରିଣତ ହୋଇଯାଇଥାଏ ନା? ଏକ ନୂତନ ଶରୀରରେ ଅବସ୍ଥାନ କରି ଆପଣମାନେ ପରିତନ ସେହି ପରିସର ମଧ୍ୟକୁ ଯେତେବେଳେ ଗମନ କରିଥାନ୍ତି, ସେତେ ତାହା କିପରି ବୁଝାଯାଇଥାଏ? ଆପଣ ତ ସମ୍ପୂର୍ଣ୍ଣ ରୂପେ ଏକ ଯୁବକ ରୂପରେ ପରିବର୍ତ୍ତନ ହୋଇଯାଇଥାନ୍ତି, କିମ୍ବା ଏକ ରୂପବତୀ ଯୁବତୀର ରୂପରେ ପରିବର୍ତ୍ତନ ହୋଇଯାଇଥାନ୍ତି। ଆପଣମାନେ ପୁନର୍ବାର ଆଉ ଯେପରି କଦାପି ମରିବେ ନାହିଁ, ସେହିପରି ଏକ ଅବସ୍ଥାରେ ପରିଣତ ହୋଇଯାଇଥାନ୍ତି। ତତ୍ପରେ ଆପଣମାନେ ଭୂପୃଷ୍ଠକୁ ଦୃଷ୍ଟିପାତ କରିଥାନ୍ତି, ପୁଣି ଚିନ୍ତା କରିଥାନ୍ତି, ମୁଁ ଉତ୍ତମ ଅଙ୍ଗୁର ଫଳ ଗୁଡ଼ିକର କିଛିଟା ସ୍ୱାଦିଷ୍ଟ ଫଳକୁ ଭୋଜନ କରିବି, ପୁଣି କିଛିଟା ମଧୁର, ପୁଣି ଥଣ୍ଡା ଜଳକୁ ପାନ କରିପାରିବି, ତଥାପି ଆପଣ ସେଗୁଡ଼ିକ ଆଉ କଦାପି ସେଠାରେ ଆବଶ୍ୟକ କରିନଥାନ୍ତି। ତାହା ଆପଣମାନେ ଜାଣନ୍ତି। ପୁଣି କୌଣସି ଏକ ଦିନ ଯୀଶୁ ଆଗମନ କରିଥାନ୍ତି, ପୁଣି ଏହି ସ୍ୱର୍ଗୀୟ ଶରୀରଟି, ଏହି ଐଶ୍ୱରିକ ଆବାସ ସ୍ଥଳଟି ଯାହା ସହିତ ଥାଇ ମୁଁ ଯେତେବେଳେ ବାସ କରିଅଛି, ତାହା ତ ନାରୀର ଗର୍ଭାଶୟ ଆଉ କଦାପି ଜାତ ହୋଇନଥାଏ। ଏହା ତ ବାହ୍ୟିକ ସଂସ୍ପର୍ଶ ମଧ୍ୟରେ ଥାଇ କଦାପି ପରିଚିତ ହୋଇନଥାଏ। ତଥାପି ସେ ଯେହେତୁ ଜୈନ ସମ୍ପର୍କର ଅଭିଳାଷ ବିନୁ ଜାତ ହୋଇଥିଲେ, ସେହି ହେତୁରୁ ସେପରି ଅଭିଳାଷ ବିନୁ ମୁଁ ଉତ୍ଥାପିତ ହୋଇଯିବି। ପୁଣି କୌଣସି ଏକ ଦିନ ସେ ଘୋର ଗର୍ଜନ ଶୁଣାଇବେ, ପୁଣି ଖ୍ରୀଷ୍ଟରେ ମୃତ ବିଶ୍ୱାସୀଗଣ ସଞ୍ଜୀବିତ ହେବେ, ପୁଣି ଏକଦା ଯେଉଁ ପାର୍ଥିବ ଶରୀରରେ ମୁଁ ବାସ କରି ରହିଥିଲି ତାହା ମହିମାନିତ ଶରୀର ଦ୍ୱାରା ତୁଚ୍ଛୀକୃତ ହେବ। ପୁଣି ମୁଁ ଗମନାଗମନ କରିବି, କଥାବାର୍ତ୍ତା କରିବି, ପୁଣି ମୁଁ ଜୀବନଯାପନ କରିବି, ପୁଣି ମୁଁ ଏକ ପ୍ରକୃତ ଜୀବନକୁ ଉପଭୋଗ କରିବି। ହାଲେଲୁୟା! ଆଗତ ହେବାକୁ ଥିବା ସେହି ମହିମୟ ଦିନ ଗୁଡ଼ିକରେ ସେଗୁଡ଼ିକ ଉପଭୋଗ କରିବି ଯାହାକି ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଦତ୍ତ ହେବ। ଆରେ ବାଃ, ହେ ଭାଇ, ଆପଣଙ୍କର ଅବସ୍ଥାଟି ତଦ୍ରୂପ ହିଁ ଅଟେ, ଏହା ହିଁ ସେହି ସୁସମାଚାର ଅଟେ। ଏହି ହେତୁରୁ ମୁଁ ମଧ୍ୟ କିଏ ଅଟନ୍ତି ଏହାକୁ ପାଉଲ କେବଳ ପ୍ରକାଶ କରି କହୁଛନ୍ତି। ଆଉ ମୁଁ ସେହି ବାକ୍ୟର ଅବଶିଷ୍ଟ ଅଂଶକୁ ପାଠ କରିବି, ତତ୍ପରେ ଆମେ ପ୍ରୀତମାନଙ୍କ ନିମନ୍ତେ ପ୍ରାର୍ଥନା କରିବୁ ଅଧିକାର ଭୁକ୍ତ କରିବା ପର୍ଯ୍ୟନ୍ତ। ହଁ, ଅଧିକାରୀ ହେବା ପର୍ଯ୍ୟନ୍ତ ଏହା ତ ଆମମାନଙ୍କର ଦେୟ ଅଟେ, ତାଙ୍କ ମହିମାର ପ୍ରଶଂସା ନିମନ୍ତେ ଏହା ତଦ୍ରୂପ ଅଟେ। ଏହି କାରଣରୁ ମୁଁ ଯୀଶୁଙ୍କଠାରେ ତୁମମାନଙ୍କ ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, ସେଥିରେ ସୁସମ୍ବାଦ ପାଇଲା ଉତ୍ତାରେ ତୁମମାନେ ଯେ ସେହି ସବୁ ଶିକ୍ଷା ଗୁଡ଼ିକ ଶୁଣି ବିଶ୍ୱାସ କରିଥିଲ, ଏହାକୁ ମୁଁ ଶୁଣିଥିଲି। ତୁମମାନେ ଯେ ପୂର୍ବରୁ ନିରୂପିତ ହୋଇଥିବାର ଶିକ୍ଷାକୁ, ଅନନ୍ତ ଜୀବନ ଶିକ୍ଷାକୁ, ପୁଣି ପରିତ୍ରାଣର ଶିକ୍ଷାକୁ, ପୁଣି ବିଭିନ୍ନ ଅନ୍ୟ ପ୍ରଦେଶ ଗୁଡ଼ିକୁ ଶୁଣି ବିଶ୍ୱାସ କରିଥିଲ, ଏ ବିଷୟରେ ମୁଁ ପ୍ରକୃତରେ ଶ୍ରବଣ କରିଥିଲି। ପ୍ରଭୁ ଯୀଶୁଙ୍କଠାରେ ସମସ୍ତ ସାଧୁମାନଙ୍କ ପ୍ରତି ଯେଉଁ ପ୍ରେମ ରହିଅଛି, ସେଥିର ସମ୍ବାଦ ପାଇ ମୁଁ ମଧ୍ୟ ମୋର ପ୍ରାର୍ଥନାରେ ତୁମମାନେ ନିମନ୍ତେ ଧନ୍ୟବାଦ ଦେବାରୁ କ୍ଷାନ୍ତ ହେଉ ନାହିଁ। ଯେପରି ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମମାନଙ୍କୁ ଜ୍ଞାନ ପୁଣି ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି, ସର୍ବଦା ତୁମମାନଙ୍କ ପ୍ରତି ଆପଣ ଜ୍ଞାନକୁ ପ୍ରକାଶିତ କରନ୍ତି, ପୁଣି ଅନୁଗ୍ରହରୁ ଆହୁରି ଅନୁଗ୍ରହକୁ ଯେପରି ବୃଦ୍ଧି କରନ୍ତି, ଶକ୍ତିରୁ ମହାଶକ୍ତିକୁ ପୁଣି ଗୌରବରୁ ଆହୁରି ଅଧିକ ଗୌରବକୁ ଯେପରି ବୃଦ୍ଧି ସାଧନ କରନ୍ତି। ସଗୁଞ୍ଚା ଦେବା ପାଇଁ ସେପରି ନୁହେଁ, ମାତ୍ର ମହିମାରୁ ଶ୍ରେଷ୍ଠତର ମହିମାକୁ ଉନ୍ନତି ଲାଭ କରନ୍ତି, ସେଥିପାଇଁ ମୁଁ ତୁମମାନେ ମୋତେ ନିରନ୍ତର ନିବେଦନ କରୁଅଛି। ଚକ୍ଷୁଟି ତୁମମାନଙ୍କର ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ। ଆପଣମାନେ ଜାଣନ୍ତି ବାଇବଲରେ ଏପରି ବର୍ଣ୍ଣନା କରାଯାଇଅଛି ଯେ ତୁମମାନେ ଅନ୍ଧ ଥିଲ, ପୁଣି ଏ ସମ୍ବନ୍ଧରେ କିଛି ହେଲେ ଜାଣିନଥିଲ, ମାତ୍ର ପାଉଲ ଏଠାରେ କହନ୍ତି ମୁଁ ଏନିମନ୍ତେ ପ୍ରାର୍ଥନା କରୁଅଛି ଯେପରିକି ତୁମମାନଙ୍କର ଜ୍ଞାନରୂପୀ ଚକ୍ଷୁ ଗୁଡ଼ିକ ତୁମେମାନେ ଆପଣା ହୃଦୟ ସହିତ ଯେପରି ବୁଝିପାର, ତାହା ହିଁ ଯାହାକି ସେ ଏ ଜାଗାରେ ପ୍ରକାଶ କରୁଅଛନ୍ତି। ଆପଣମାନେ ଆପଣଙ୍କର ଚକ୍ଷୁ ଦ୍ୱାରା ଦେଖିଥାନ୍ତି, ମାତ୍ର ଆପଣ ହୃଦୟରେ ବୁଝିଥାନ୍ତି, ତାହା ହିଁ ଆପଣମାନେ ବୁଝନ୍ତୁ, ଏହା ହିଁ ସତ୍ୟ କଥା ଅଟେ। ଯେପରିକି ମହିମାର ଈଶ୍ୱର, ଦେଖନ୍ତୁ ଅଠର ପଦ ଉପରେ ଲକ୍ଷ୍ୟ କରି ଧ୍ୟାନ ଦିଅନ୍ତୁ, ସେଥିରେ ତୁମମାନଙ୍କ ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ତାହାଙ୍କ ଆହ୍ୱାନର ଭରସା କ'ଣ, ସାଧୁମାନ ମଧ୍ୟରେ ତାହାଙ୍କ ଅଧିକାର ଗୌରବ ସ୍ୱରୂପ ଧନ କ'ଣ, ପୁଣି ବିଶ୍ୱଜିତେ ଆମ୍ଭେମାନେ ତାହାଙ୍କ ଶକ୍ତିର କାର୍ଯ୍ୟ ସାଧକ ପରାକ୍ରମ ଅନୁସାରେ ଆମମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ତ୍ୱ କ'ଣ, ଏହିସବୁ ଜାଣିପାର। ଓହୋ, ଶକ୍ତି ଯେ ନାଶ ହୋଇଯାଇଅଛି ଏପରି ସେମାନେ କହନ୍ତି କି, ସେହି ଶକ୍ତି ତ ଅଦ୍ୟାବଧି ଉପସ୍ଥିତ ହୋଇ ଜୀବିତ ଅଟନ୍ତି। ତୁମ୍ଭେମାନେ ଯେଉଁମାନେ କି ତାହାଙ୍କ ଶକ୍ତିର କାର୍ଯ୍ୟ ସାଧକ ପରାକ୍ରମ ଅନୁସାରେ ବିଶ୍ୱାସ କରିଅଛ, ତୁମ୍ଭେମାନେ ଯେଉଁମାନେ ତାହାଙ୍କ ଶକ୍ତିର କାର୍ଯ୍ୟ ସାଧକ ପରାକ୍ରମ ଅନୁସାରେ ବିଶ୍ୱାସ କରିଅଛ, ମୁଁ କେବଳ ଏତିକି ମାତ୍ର ପ୍ରାର୍ଥନା କରେ ଯେପରିକି ଈଶ୍ୱର ତୁମମାନଙ୍କ ଉପରେ ଆପଣଙ୍କ ଶକ୍ତିକୁ ଢାଳି ଦେଇପାରନ୍ତି, ବୁଝନ୍ତି ତ, ସେହି ଶକ୍ତି ଯେ ଖ୍ରୀଷ୍ଟଙ୍କଠାରେ ସାଧନ କରି ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ କର୍ତ୍ତାପଣ ସ୍ୱର୍ଗୀୟ ସ୍ଥାନରେ ବସାଇଅଛନ୍ତି। ସମସ୍ତ ଆଧିପତ୍ୟ କର୍ତ୍ତାପଣ ଶକ୍ତି ପ୍ରଭୁତ୍ୱ ପୁଣି ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଖ୍ୟାତ ଅଟେ ତାହାର ଉପରେ ଏକ ମହତ୍ ନାମ ପ୍ରଦାନ କରିଛନ୍ତି। ଆରେ ବା କାରଣ ନୁହେଁ ଭଲ ହେବ ମୁଁ ସେପରି ନ ହୁଏ ଏହାର ଅବଶିଷ୍ଟ ଅଂଶକୁ ଆଜିର ରାତ୍ରି କାଳରେ ନିଶ୍ଚିତ ରୂପେ ବିଚାର କରିବୁ ଯେତେ ନାମ ଖ୍ୟାତ ସେ ସମସ୍ତ ଉପରେ କେବଳ ସେ କେବଳ ଯେ ଏହି ମର୍ତ୍ତରେ ଏପରି ନୁହେଁ ମାତ୍ର ଆଗତ ହେବାକୁ ଥିବା ସେହି ନୂତନ ପୃଥିବୀରେ ମଧ୍ୟ ସେପରି ଅଟେ ପ୍ରତ୍ୟେକ ଶବ୍ଦର ଅର୍ଥ କ'ଣ ପ୍ରତ୍ୟେକ ନାମ କହିଲେ କ'ଣ ବୁଝାଏ ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରତ୍ୟେକ ନାମ କାହାର ନାମକୁ ଧାରଣ କରିଥାଏ ସ୍ୱର୍ଗସ୍ଥ ପ୍ରତ୍ୟେକ ନାମ ଯୀଶୁଙ୍କ ନାମରେ ନାମିତ ଅଟେ ସମସ୍ତ ମଣ୍ଡଳୀ ତାହା ତ ଯୀଶୁଙ୍କ ନାମରେ ନାମିତ ଅଟେ ପ୍ରତ୍ୟେକ ବସ୍ତୁ ଯୀଶୁଙ୍କ ନାମରେ ନାମିତ ଅଟନ୍ତି ଯେହେତୁ ଈଶ୍ୱର କଦାପି ଲାଭ କରିଥିବା ସେହି ଏକମାତ୍ର ନାମ ତାହା ଯୀଶୁଙ୍କ ନାମ ହିଁ ଅଟେ ସେ ତ ଜିହୋବା ନାମରେ ପରିଚିତ ଥିଲେ ଜିହୋବା ଜିରି ନାମରେ ପରିଚିତ ଥିଲେ ଈଶ୍ୱର ପ୍ରଦାନ କରନ୍ତି ପୁଣି ତାଙ୍କ ଦ୍ୱାରା ଦତ୍ତ ବଳିଦାନର ପରିଚୟ ଅଟନ୍ତି ତାହା ସେ ଅଟନ୍ତି ଜିହୋବା ରାଫା ସେହି ପ୍ରଭୁ ଯିଏ ତୁମକୁ ସୁସ୍ଥତା ପ୍ରଦାନ କରନ୍ତି ଜିହୋବା ପ୍ରଭୁଙ୍କର ଧ୍ୱଜା ମନାସି ପୁଣି ଜିହୋବା ବିଭିନ୍ନ ପଦରେ ଭୂଷିତ ଜିହୋବା ବୋଲି ପରିଚିତ ଥିଲେ ସେ ତ ପ୍ରଭାତୀ ନକ୍ଷତ୍ର ବୋଲି ପରିଚିତ ଥିଲେ ସେ ପିତା ରୂପେ ପରିଚିତ ଅଟନ୍ତି ସେ ପୁତ୍ର ରୂପେ ପରିଚିତ ଅଟନ୍ତି ସେ ପବିତ୍ର ଆତ୍ମା ବୋଲି ପରିଚିତ ଅଟନ୍ତି ସେ ଆଲଫା ବୋଲି ପରିଚିତ ଅଟନ୍ତି ଓମେଗା ବୋଲି ପରିଚିତ ଅଟନ୍ତି ସେ ଆରମ୍ଭ ବୋଲି ପରିଚିତ ଅଟନ୍ତି ସେ ଶେଷ ବୋଲି ପରିଚିତ ଅଟନ୍ତି ସେ ଲତା ବୋଲି ସେ ଶାଖା ବୋଲି ପରିଚିତ ଅଟନ୍ତି ଓହୋ ସେ ତ ପରିଚିତ ଅଟନ୍ତି ସେ ତ ବିଭିନ୍ନ ପ୍ରକାରର ପଦବୀ ଗୁଡ଼ିକ ସହିତ ପରିଚିତ ଅଟନ୍ତି ତଥାପି ସେ କେବଳ ଗୋଟିଏ ମାତ୍ର ନାମକୁ ଲାଭ କରିଥିଲେ ମାଥ୍ୟୁ ଯେତେବେଳେ ପ୍ରକାଶ କରି କହିଥିଲେ ସେତେ ସେ ଏହି ବିଷୟଟି ସମ୍ବନ୍ଧରେ କହୁଥିଲେ ସେ କହିଥିଲେ ଅତଏବ ତୁମମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମକୁ ଯେଉଁ ଆଜ୍ଞା ଦେଇଅଛି ସେସବୁ ପାଳନ କରିବାକୁ ଶିକ୍ଷା ଦିଅ ନାମ ଗୁଡ଼ିକରେ ସେପରି ନୁହେଁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ସେପରି ହିଁ ଅଟେ ପିତା ଏକ ନାମ ନୁହନ୍ତି ପୁତ୍ର ଏକ ନାମ ନୁହନ୍ତି ପବିତ୍ର ଆତ୍ମା ମଧ୍ୟ ଏକ ନାମ ନୁହନ୍ତି ଏହା ତ ସେହି ଏକମାତ୍ର ନାମର ପଦବୀ ଗୁଡ଼ିକ ଅଟେ ଏହା ତ ତିନୋଟି ନୈସର୍ଗିକ ଗୁଣର ଏକମାତ୍ର ନାମ ଅଟେ ଯାହାକି ସେ ଏକମାତ୍ର ଈଶ୍ୱରଙ୍କ ସହିତ ପରିଚିତ ଅଟେ ତେବେ ତାଙ୍କ ନାମଟି କ'ଣ ଅଟେ ସ୍ୱର୍ଗଦୂତ ଏପରି କହିଥିଲେ ତୁମ୍ଭେ ତାଙ୍କର ନାମ ଦେବ ତାଙ୍କ ନାମ ଯୀଶୁ ଦେବ ଯେହେତୁ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସକଳ ପାପରୁ ଉଦ୍ଧାର କରିବେ ତାହା ହିଁ ସେହି କାରଣଟି ଅଟେ ଯେଉଁ ଉଦ୍ଦେଶ୍ୟ ବଶତଃ ସେମାନେ ସମସ୍ତେ ବାଇବଲରେ ସେପରି ଭାବରେ ବାପ୍ତିତ ହୋଇଥିଲେ ଇଂଲଣ୍ଡ ଦେଶର ରାଜାଙ୍କୁ ସାଧୁ ଅଗଷ୍ଟିନ୍ ଠିକ୍ ସେହିପରି ଭାବେ ବାପ୍ତିତ କରିଥିଲେ ଯୀଶୁଙ୍କ ମୃତ୍ୟୁର 150 ବର୍ଷ ଉତ୍ତାରେ କିମ୍ବା 200 ବର୍ଷ ଉତ୍ତାରେ ସେମାନେ ଯୀଶୁଙ୍କ ନାମରେ ବାପ୍ତିତ ଦେଉଥିଲେ ଉପଯୁକ୍ତ ପୁଣି ଯଥାର୍ଥ ବିଷୟ ତାହା ହିଁ ଅଟେ ସମସ୍ତ ଆଧିପତ୍ୟ କର୍ତ୍ତାପଣ ଶକ୍ତି ପ୍ରଭୁତ୍ୱ ପୁଣି ଇହ କାଳ ଓ ମଧ୍ୟ ପର କାଳରେ ଯେତେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ ଆଉ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବସିଭୂତ କରି ରଖି ତାହାଙ୍କୁ ସର୍ବ ବିଷୟର ମସ୍ତକ ସ୍ୱରୂପେ ମଣ୍ଡଳୀକୁ ଦାନ କଲେ ସେହି ମଣ୍ଡଳୀ ତାହାଙ୍କ ଶରୀର ସ୍ୱରୂପ ପୁଣି ସକଳ ପ୍ରକାର ବସ୍ତୁ ଉପରେ ମୋର ଶରୀରଟି ଯଦି ଶକ୍ତି ରଖିଅଛି ତେ ମୋର ଶରୀରଟି ଯେପରି ଅଟେ ମୁଁ ମଧ୍ୟ ତଦ୍ରୂପ ଅଟେ ଏହା ସତ୍ୟ କଥା ଅଟେ ନା ତାହିଁ ଯାହାକି ମୁଁ ଅଟେ ତାହିଁ ଯେପରିକି ମୁଁ ଅଟେ ତଦ୍ରୂପ ଆପଣମାନେ ମୋତେ ଚିହ୍ନନ୍ତି ଏହା ସତ୍ୟ କଥା ଅଟେ ନା ଆଚ୍ଛା ତେବେ ଈଶ୍ୱର ଯାହା କିଛି ଥିଲେ ନା କାହିଁକି ସେ ସବୁକୁ ସେ ଯୀଶୁଙ୍କ ମଧ୍ୟ ଢାଳି ଦେଇଥିଲେ ଯେହେତୁ ସେ ଈଶ୍ୱରତ୍ୱର ସମ୍ପୂର୍ଣ୍ଣ ପରିପୂର୍ଣ୍ଣତାର ଶାରୀରିକ ରୂପେ ଦେହବନ୍ତ ହୋଇଥିବାର ଆକାର ଥିଲେ ଏହା ସତ୍ୟ କଥା ଅଟେ ନା ପୁଣି ଯୀଶୁ ଯାହା କିଛି ଥିଲେ ନା କାହିଁକି ସେ ସବୁ କିଛି ସେ ମଣ୍ଡଳୀକୁ ପ୍ରଦାନ କରିଥିଲେ ମୁଁ ଯେଉଁ କର୍ମ କରୁଅଛି ତୁମେମାନେ ମଧ୍ୟ ସେହି ସବୁ କରିବ ଆଉ ସେହି ସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଯାହାକି ତାଙ୍କର ଶରୀର ଅଟେ ତାହାଙ୍କର ପୂର୍ଣ୍ଣତା ଅଟେ ଯାହା ସମସ୍ତ ବିଷୟକୁ ସର୍ବୋତ୍ତ ଭାବେ ପୂର୍ଣ୍ଣ କରିଥାଏ ଓହୋ ମୁଁ ତାଙ୍କୁ କିପରି ସ୍ନେହ କରିଥାଏ
ସେଦିନ ମୁଁ ପୁସ୍ତକଟିଏ ପାଠ କରୁଥିଲି ଯାହାକି ସେହି ଯାତ୍ରା ଉପରେ ଆଧାରିତ କରି ଲେଖାଯାଇଥିଲା ଯେଉଁ ଯାତ୍ରାକୁ ମୁଁ ଆଫ୍ରିକା ଦେଶରେ ପ୍ରଚାର କରିବା ନିମନ୍ତେ କରିଥିଲି ଏଥିପୂର୍ବେ ମୁଁ ସେହି ପୁସ୍ତକକୁ ଆଦୌ ପାଠ କରିନଥିଲି ସେହି ପୁସ୍ତକଟି ଦକ୍ଷିଣ ଆଫ୍ରିକାକୁ ଜଣେ ଭାବବାଦୀ ଯାତ୍ରା କରନ୍ତି ଏହିପରି ଏକ ମୁଖବନ୍ଧ ଉପରେ ଆଧାରିତ ପୁସ୍ତକ ଥିଲା
ତାକୁ କେତେ ଆପଣ ମାନେ ପାଠ କରିଛନ୍ତି?
ସେଠାରେ ମୁଁ ଜଣେ ଛୋଟ ଲୋହିତ ଭାରତୀୟ ବାଳକ ଦେଖିଥିଲି। କେତେଜଣ ବ୍ୟକ୍ତି ସେହି ଆଲୋକଚିତ୍ରକୁ ଦେଖି ଅଛନ୍ତି?
କୌଣସି ଜଣେ ପ୍ରଚାରକଙ୍କ ଠାରୁ ମୁଁ ଶ୍ରବଣ କରିଥିଲି, ଯିଏକି 15 ବର୍ଷ ଧରି କିମ୍ବା ତହିଁରୁ ଅଧିକ ବର୍ଷ ଧରି ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା ଆସୁଥିଲେ। ସେ କହିଥିଲେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ ବାସ୍ତବିକତାର ସହିତ ସଫଳିତ ହେଉଥିବା ଘଟଣା ମୁଁ ମୋର ଜୀବନ କାଳରେ କଦାପି ଏଥିପୂର୍ବେ ଦେଖିନଥିଲି। ସେ କହିଥିଲେ ସେହି ଲୋକଗୁଡ଼ାକ ଯେଉଁମାନେ କି ମୁଣ୍ଡ ବ୍ୟଥା ବ୍ୟାଧିରେ ଆକ୍ରାନ୍ତ ହେଉଥିଲେ ସେମାନଙ୍କୁ ଆରୋଗ୍ୟ ଲାଭ କରିବା ଘଟଣାକୁ ମୁଁ ଦେଖିଅଛି। ପୁଣି ସେପରି ଲୋକମାନଙ୍କୁ ମଧ୍ୟ ଦେଖିଅଛି ଯେଉଁମାନେ କି ପେଟ ବ୍ୟଥା ରୋଗରେ ଆକ୍ରାନ୍ତ ହେଉଥିଲେ ବା ତାପରେ ସୁସ୍ଥତା ଲାଭ କରିଥିଲେ ତଥା ସେପରି ଅନ୍ୟାନ୍ୟ ଘଟଣାଗୁଡ଼ିକୁ ମଧ୍ୟ ମୁଁ ଦେଖିଥିଲି। ପୁଣି ମାତ୍ର ସେପରି ଏକ ଆଶ୍ଚର୍ଯ୍ୟକର୍ମ ଯାହାକି କିଛି ଅଦ୍ଭୁତ ଧରଣ ବିଷୟକୁ ସୃଷ୍ଟି କରିଥାଏ ତାକୁ ଏଥିପାଇଁ ମୁଁ କଦାପି ଦେଖିନଥିଲି। ସେ ବ୍ୟକ୍ତି ଜଣକ ନିଶ୍ଚିତ ରୂପେ ସେଠାରେ ଠିଆ ହୋଇ ରହିଥିବେ, ପୁଣି ତାହାକୁ ଘଟିଥିବାର ଅବଶ୍ୟ ଦେଖିଥିବେ। ସେହି ଲୋହିତ ଭାରତୀୟ ବାଳକର ଗୋଟିଏ ଗୋଡ଼ ପ୍ରାୟ କିଛିଟା ବଡ଼ ଧରଣର ଥିଲା, ସେଥିରେ ଗୋଟିଏ ଗୋଡ଼ ସେପରି ଥିଲା, ଅନ୍ୟ ଗୋଡ଼ଟି ତ ସାଧାରଣ ଧରଣର ଗୋଡ଼ ପଡ଼ିଥିଲା, ଠିକ୍ ଜଣେ ମନୁଷ୍ୟର ଗୋଡ଼ ପଡ଼ିଥିଲା। ପୁଣି ତାହାର ତଳିପାକୁ ଲକ୍ଷ୍ୟ କରିଥିଲେ କି ତହିଁରେ ବ୍ୟବହୃତ ହେଉଥିବା ଜୋତା ପ୍ରାୟ 15 ଇଞ୍ଚ ଲମ୍ବାକୃତିର କିମ୍ବା ସେପରି ଉଚ୍ଚତା ବିଶିଷ୍ଟ ଏକ ଜୋତା ଥିଲା। ତାହାର ତଳ ଦେଶରେ ଲୁହାର ଗୋଟିଏ ପାତ ଲାଗିଥିଲା। ପୁଣି ତାହାର ସେହି ଜୋତାଟି 2 ଲମ୍ବାକୃତିର ଲୌହ କାଞ୍ଚ ଉପରେ ନିର୍ମିତ ଥିଲା, ଯଦ୍ୱାରା ତାହା ସଂଯୁକ୍ତ କରାଯାଇ ରଖାଯାଇଥିଲା। ମୁଁ ଯେଉଁ ସ୍ଥାନରେ ଠିଆ ହୋଇ ରହିଥିଲି ଠିକ୍ ସେହି ସ୍ଥାନର ନିକଟବର୍ତ୍ତୀ ପର୍ଯ୍ୟନ୍ତ ସେ ଚାଲି ଆସିଥିଲା। ସେମାନେ ସେ ପର୍ଯ୍ୟନ୍ତ ତାକୁ ନେଇ ଆସିଥିଲେ। ସେ 2 ସାହାରା ବାଡ଼ିକୁ ଧରି ସେଠାକୁ ଆସିଥିଲା। ସେ ଲୁହାର ସେହି ଜୋତାକୁ ପିନ୍ଧି ଆସିଥିଲା। ପୁଣି ଏହିପରି ଭାବେ ତାହାକୁ ବାଡ଼େଇ ବାଡ଼େଇ ସେ ଆଗକୁ ଆସିଥିଲା। ମୁଁ ତାହାର ଗୋଡ଼ ଆଡ଼କୁ ଦେଖିଥିଲି, ତାହା ତ ପ୍ରାୟ ସେପରି ଧରଣର ଏକ ଲମ୍ବାକୃତିର ଗୋଡ଼ ଥିଲା। ପୁଣି ସେହି ଲୋକମାନେ ତ ମୁସଲମାନ ଧର୍ମାବଲମ୍ବୀ, ମୁସଲମାନ ଧର୍ମକୁ ବିଶ୍ୱାସ କରୁଥିବା ଲୋକଗୁଡ଼ାକ ଥିଲେ। ଗତ ରବିବାର ଦିନର କଥାକୁ ଆପଣମାନେ ମନେ ରଖିଥାନ୍ତି କି ଯେଉଁ ବିଷୟଟିକୁ ସମ୍ବାଦପତ୍ରଗୁଡ଼ିକ ପ୍ରକାଶିତ କରିଥିଲେ ତାହି ମୋତେ ପଢ଼ିବାକୁ ପଡ଼ିଥିଲା। ମୁଁ ତାହାକୁ ଏତେବେଳେ ସୁଦ୍ଧା ଏଠାରେ ରଖିଅଛି। ମୋର ମିଶନାରୀ ସେବା ଶେଷ କରି ଫେରିଲା ଉତ୍ତାରେ ତାହାକୁ ମୋ ନିକଟକୁ ପଠାଯାଇଥିଲା। ଭାଇ ଷ୍ଟିକର ତାହାକୁ ମୋ ନିକଟକୁ ପଠାଇଥିଲେ।
ତହିଁରେ ଏପରି ଏକ ସମାଚାର ଥିଲା ଯେ ବିଲି ଗ୍ରାହମ ଏହାଦ୍ୱାରା କିପରି ଭାବରେ ସାହାଯ୍ୟ ପ୍ରାପ୍ତ ହୋଇଥିଲେ, ଆଉ ତାହା ହିଁ ପ୍ରକୃତ କଥା ଥିଲା। ପୁଣି ସେଠାରେ ମୁସଲମାନ ବ୍ୟକ୍ତିଗଣ ତାଙ୍କୁ ସମୁଦ୍ର ମଧ୍ୟକୁ ଠେଲି ଦେଉଥିଲେ।
ପୁଣି ସେଠାରେ ମୁସଲମାନ ବ୍ୟକ୍ତିଗଣ ତାଙ୍କୁ ବନ୍ଦରରୁ ଫେରାଇ ଦେଉଥିଲେ। ଏହାର କାରଣ କ'ଣ ଥିଲା? ପ୍ରଚାରକଗଣ ସେହି କ୍ଷେତ୍ରକୁ ଛାଡ଼ି ଚାଲି ଆସୁଥିଲେ। ସେମାନେ ପରସ୍ପର ସହିତ କଥାବାର୍ତ୍ତା କରୁଥିଲେ ଯେ ଏଠାରେ ରହିବାଟା ଆଉ କ'ଣ ବା ଲାଭଜନକ ହୋଇପାରେ। ମୁଁ ବିଲି ଗ୍ରାହମଙ୍କୁ ସମ୍ମାନ କରିଥାଏ, ଯେହେତୁ ସେ ଈଶ୍ୱରଙ୍କ ଜଣେ ଅତି ଉତ୍ତମ ବ୍ୟକ୍ତି ଅଟନ୍ତି, ପୁଣି ଈଶ୍ୱର ଜଣେ ଦାସ ଅଟନ୍ତି, ଏପରି ମୁଁ ବିଚାର କରିଥାଏ। ତଥାପି ବିଲି ଗ୍ରାହମ ନିଶ୍ଚିତ ରୂପେ କହିବା ଦ୍ୱାରା ତାହାକୁ ସାମ୍ନା କରିବାକୁ ତାଙ୍କୁ ଅବଶ୍ୟ କହିଥିଲା ଯେ କିଛି କ୍ଷଣ ନିମନ୍ତେ ଅପେକ୍ଷା କରନ୍ତୁ। ଏହାକୁ ସମ୍ପୂର୍ଣ୍ଣ ପ୍ରୟୋଗ କରିବା କ୍ଷେତ୍ରରେ କେତେକ ସ୍ୱାର୍ଥପର ବ୍ୟକ୍ତିଙ୍କ ଯଦି ଯଦ୍ୟପି ପରିତ୍ୟାଗ କରିଦେଇପାରନ୍ତି, ଏହା ସତ୍ତ୍ୱେ ସେ ଯେ ତାହାକୁ କରିପାରିଥାନ୍ତେ ଏହାକୁ ମୁଁ ବିଶ୍ୱାସ କରିଥାଏ। ବିଲି ଗ୍ରାହମ ଯେ ଈଶ୍ୱରଙ୍କ ଜଣେ ସେବକ ଅଟନ୍ତି ଏହାକୁ ମୁଁ ବିଶ୍ୱାସ କରେ। ତଥାପି ଯଦି ସେ ଏପରି କହିପାରିଥାନ୍ତେ, କିଛି କ୍ଷଣ ନିମନ୍ତେ ଅପେକ୍ଷା କରନ୍ତୁ, ମୁଁ ସୁସମାଚାରର ପ୍ରଚାରକ ଅଟେ। ଆପଣମାନେ ତ ପୁରାତନ ନିୟମକୁ ବିଶ୍ୱାସ କରନ୍ତି, ଯୀଶୁ ଯେ ଅନ୍ୟ କିଛି ନ ହୋଇ କେବଳ ଜଣେ ମନୁଷ୍ୟ ଥିଲେ, ସେପରି ଏକ ବିଷୟକୁ ଆପଣମାନେ କହିଥାନ୍ତି। ମୁଁ ତ ତର୍କ ସଭାରେ ଆପଣମାନଙ୍କୁ ଏଥିପାଇଁ ଆହ୍ୱାନ ଦେଇପାରେ। ଶୟତାନର ଆହ୍ୱାନକୁ ସ୍ୱୀକୃତି ଦେଇ ତାହାକୁ ଆହ୍ୱାନ କରିବା ବିଷୟକୁ ମୁଁ କଦାପି ବିଶ୍ୱାସ କରିନଥାଏ। ଆଜ୍ଞା ସେପରି ଆଦୌ କରିନଥାଏ। ତଥାପି ମୁଁ ତାକୁ ଆହ୍ୱାନ ଦେଇସାରିଥିଲି। ପୁଣି କହିଥିଲି, ତୁ ଆଉ ମୁଁ ଉଭୟ ଏକାଠି ହେବା, ମୁଁ ଈଶ୍ୱର ତତ୍ତ୍ୱ ଜ୍ଞାନରେ ଉପାଧ୍ୟକ୍ଷ ପଦବି ଲାଭ କରିଥିବା ବ୍ୟକ୍ତି ଅଟେ। ବିଲି ଗ୍ରାହମ ମଧ୍ୟ ଈଶ୍ୱର ତତ୍ତ୍ୱ ଜ୍ଞାନର ଉପାଧି ଲାଭ କରିଥିବା ଜଣେ ବ୍ୟକ୍ତି ଅଟନ୍ତି। ଏହାରି ଉପରେ ମୋତେ ଆହ୍ୱାନ ଦେବାକୁ ସୁଯୋଗ ଦେ। ପୁଣି ଯୀଶୁ ହିଁ ସେହି ଖ୍ରୀଷ୍ଟ ଥିଲେ ତାହା ମୋତେ ତୋ ନିକଟରେ ପ୍ରମାଣ କରି କହିବାକୁ ଦେ। ପୁଣି ଅଲୌକିକ ରୂପେ ଆରୋଗ୍ୟତା କରିବାର ଅବସ୍ଥାକୁ ମୁଁ ଯେତେବେଳେ ଉପନୀତ ହୋଇଥାଏ, ସେତେବେଳେ ମୁଁ ଏହିସବୁ ବରଦାନ ଗୁଡ଼ିକୁ ଅଧିକାର କରି ରଖିନଥାଏ। ତଥାପି ଆମମାନଙ୍କ ସହିତ କେତେକ ଭାତୃଗଣ ଏପରି ମଧ୍ୟ ଅଛନ୍ତି ଯେଉଁମାନେ କି ତାହାକୁ ଅଧିକାର କରି ରଖିଥାନ୍ତି। ପୁଣି ସେ ଲୋକମାନଙ୍କୁ ଆପଣମାନେ ଯଦି ସେହି ସ୍ଥାନକୁ କଢ଼ାଇ ଯିବାକୁ ଇଚ୍ଛା କରନ୍ତି, ସେମାନଙ୍କ ମଧ୍ୟରୁ କେବଳ ଜଣଙ୍କୁ ଏଠାରେ ଡାକିବା ନିମନ୍ତେ ମୋତେ ସୁଯୋଗ ଦିଅନ୍ତୁ। ଓରାଲ ରବର୍ଟସ କିମ୍ବା ଅନ୍ୟ କେହି ଜଣେ ଦାସ, ସେପରି ଜଣେ ବ୍ୟକ୍ତି ଯିଏକି ସେପରି ଧରଣର ଏକ ସେବା କାର୍ଯ୍ୟ ପ୍ରକୃତ ଲାଭ କରିଥାନ୍ତି, ସେ ସେହି ସ୍ଥାନକୁ ଚାଲି ଆସନ୍ତୁ। ସେଟାକୁ ଚାଲି ଆସନ୍ତୁ, ପୁଣି କଣ ଘଟଣାରେ ଘଟିଥାଏ ତାକୁ ଦେଖନ୍ତୁ, ପୁଣି ଆପଣ ଯାହା କିଛି କହନ୍ତି ନା କାହିଁକି, ମାତ୍ର ଖ୍ରୀଷ୍ଟ ବିଶ୍ୱାସ ଯେ ପ୍ରକୃତରେ ସେପରି ନୁହେଁ ଏହାକୁ ତଦ୍ୱାରା ସ୍ୱୀକାର କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ କି ସେପରି ଅନୁଭବ କରନ୍ତି ତମେ ଚାଲି ଆସନ୍ତୁ, ଯେହେତୁ ସେ ବାହାରି ଯାଇଅଛି, ପୁଣି ତାହାକୁ ବନ୍ଧନ ମୁକ୍ତ କରାଯାଇ ସାରିଅଛି। ଅବଶ୍ୟ ମୁଁ ଏତେବେଳେ ଶୈତାନକୁ ସୁଯୋଗ ଦେବା ବିଷୟକୁ ଆଦୌ ବିଶ୍ୱାସ କରେ ନାହିଁ। ମୁଁ ତାହାର ମୁଖ ଉପରେ ମଧ୍ୟ ଛେପ ପକାଇଥିଲି, ପୁଣି ତା ନିକଟରୁ ଦୂରକୁ ଚାଲି ଯାଇଥିଲି, ତାହା ହିଁ ସତ୍ୟ କଥା ଅଟେ। ତଥାପି ସେପରି ଏକ ସ୍ଥାନକୁ ଏହା ଯେତେବେଳେ ଆସି ଉପସ୍ଥିତ ହୋଇଯାଇଥାଏ ଯେଉଁ ସ୍ଥାନରେ ବିଲି ସେପରି କରିପାରିଥାନ୍ତେ, ସେ ମୁସଲମାନ ବ୍ୟକ୍ତିଙ୍କୁ ଏକ ଅଯୋଗ୍ୟ ଧରଣର ବ୍ୟକ୍ତି ରୂପେ ଗଣ୍ୟ କରିବାକୁ ସେ ଅବଶ୍ୟ ପ୍ରୟାସ କରିପାରିଥାନ୍ତେ। ସେ ବାଇବଲକୁ ହସ୍ତରେ ନେଇପାରିଥାନ୍ତେ, ପୁଣି ଯିଶାୟ 9:6 କାଢିଥାନ୍ତେ, ପୁଣି ଏପରି ପଚାରି ପାରିଥାନ୍ତେ ସେ କିଏ ଥିଲେ ଯାହାଙ୍କ ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଅଛି। କାରଣ ଆମ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି, ଏହା କାହା ବିଷୟରେ ଲିଖିତ ହୋଇଥିଲା? ଏହି ବ୍ୟକ୍ତି ଜଣଙ୍କ ବିଷୟରେ ଆପଣଙ୍କ ଧାରଣା କଣ ଅଟେ? ଯାହାଙ୍କ ବିଷୟରେ ସେ ଏହି ଜାଗାରେ ପ୍ରଚାର କରି କହୁଥିଲେ ସେ ବ୍ୟକ୍ତି କିଏ ଅଟନ୍ତି? ଏହି ଭାବନ ଜଣଙ୍କ କିଏ ଥିଲେ? ଆଗତ ହେବାକୁ ଥିବା ସେହି ମସିହା ଜଣଙ୍କ କିଏ ଥିଲେ? ସେ ଯେ ମହମ୍ମଦଙ୍କ ନିକଟରେ ଆପଣଙ୍କୁ ପରିଚିତ କରାଇଥିଲେ ସେପରି ଏକ ବାକ୍ୟକୁ ମୋତେ ଦେଖାଇ ଦିଅନ୍ତୁ। ସେ ଆମମାନଙ୍କ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ, ଆମମାନଙ୍କ ଅଧର୍ମ ନିମନ୍ତେ ଚୂର୍ଣ୍ଣ ହେଲେ, ଆମମାନଙ୍କ ଶାନ୍ତିଜନକ ଶାସ୍ତି ତାଙ୍କୁ ବର୍ତ୍ତିଲା, ପୁଣି ତାହାଙ୍କ କରୋଡ଼ା ମାଡ଼ରେ ଆମେ ସୁସ୍ଥ ହେଲୁ। ମହମ୍ମଦଙ୍କ ଠାରେ ଏହାର ସଫଳୀକରଣ ପ୍ରମାଣକୁ ମୋତେ ଦେଖାଇ ଦିଅନ୍ତୁ। ଚିତ୍କାର କରି କହିଥିଲେ, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ? ସେମାନେ ମୋର ହସ୍ତ ପାଦକୁ ବିଦ୍ଧ କଲେ, ପୁଣି ମୋର ବିଦ୍ରୁପ କଲେ ଇତ୍ୟାଦି। ତୁମମାନଙ୍କ ନିଜର ବାକ୍ୟ ମଧ୍ୟରୁ ପୁଣି ନିୟମ ଗ୍ରନ୍ଥରୁ ମୋତେ ତାହାକୁ କାଢି ଦେଖାଇ ଦିଅ। କାହିଁକି ସେ ତ ମହମ୍ମଦଙ୍କୁ ଏପରି ଭାବରେ ଅନ୍ଧ କରି ପକାଇଥିଲେ ଯେ ସେ ସ୍ୱୟଂରୁ ବୁଝିନଥିଲେ ଯେ ସେ କେଉଁ ସ୍ଥାନ ଅଛନ୍ତି, ତାହା ହିଁ ସତ୍ୟ କଥା ଅଟେ। ତଥାପି ପୃଷ୍ଠାଟି ଯେତେବେଳେ ଓଲଟାଇବା ସମୟ ଆସିଥିଲା, ତାହା ହିଁ ଯାହାକି ଆଘାତ ଦେଇଥିଲା, ତାହା ତ ମୋର ହୃଦୟକୁ ଆନ୍ଦୋଳିତ କରି ପକାଇଥିଲା। ଯେତେବେଳେ କି ତନ୍ମଧ୍ୟରେ ଏପରି ଲିଖିତ ବିବରଣୀ ପ୍ରକାଶିତ ହୋଇଥିଲା ଯେ ଯଦି ବିଲିଙ୍କୁ ତାହା ପ୍ରମାଣିତ କରି ଦେଖାଇବାକୁ ଥିଲା, ପୁଣି ସେ ଯଦି ତାହାକୁ ଦେଖାଇ ପାରିଥାନ୍ତେ, ତେବେ ତାହା ଯେ ଏକ ଭ୍ରାନ୍ତ ଧରଣର ଶିକ୍ଷା ଅଟେ, ଯେପରି ଏକ କଥାକୁ ମହମ୍ମଦୀୟଗଣ କିପରି କହିପାରିଥାନ୍ତେ? କହିଥିଲେ ଯେତେବେଳେ ପାଳକ ୱିଲିୟମ୍ ବ୍ରାନହମ୍ ଦକ୍ଷିଣ ଆଫ୍ରିକାର ଡରବାନକୁ ଆସିଥିଲେ, ପୁଣି ଆଶ୍ଚର୍ଯ୍ୟକର୍ମ ଉତ୍ତାରେ ଆଶ୍ଚର୍ଯ୍ୟକର୍ମଗୁଡ଼ିକ ବିନା କୌଣସି ଧାରେ ସମ୍ପନ୍ନ ହୋଇଥିଲା, ଅଲୌକିକ ଶକ୍ତିଙ୍କ ଗୌରବ ଏପରି ଦେଖିବାକୁ ମିଳିଥିଲା ଯେ 10,000 ସଂଖ୍ୟକ ମୁସଲମାନ ଧର୍ମାବଲମ୍ବୀଗଣ ନିଜର ମୁଖ ବଳରେ ପଡ଼ିଯାଇଥିଲେ, ପୁଣି ଗୋଟିଏ ଥରର ଅବସରରେ ସେମାନେ ଯୀଶୁଙ୍କ ନିକଟରେ ନିଜ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ। ସଠିକ ରୂପେ ତାହା ହିଁ ହୋଇଥିଲା। ସେମାନେ ଏ ବିଷୟରେ ଜାଣନ୍ତି, ସେମାନଙ୍କର ମୌଲବୀଗଣ ଏ ବିଷୟରେ ଭଲ ଭାବରେ ଜାଣନ୍ତି, ସେମାନେ ଜାଣନ୍ତି ନାହିଁ ବୋଲି ମୋତେ କୁହନ୍ତୁ ନାହିଁ। ଏକଦା ଜଣେ ଏକ ବ୍ୟକ୍ତି ଯୀଶୁଙ୍କ ନିକଟରୁ ଆସି କହିଥିଲେ, ହେ ରାବୁନି, ଏ ଜଣେ ଫାରୁସି ଥିଲେ ତାହା ଆପଣମାନେ ଜାଣନ୍ତି। କହିଥିଲେ, ଆପଣ ଯେ ଜଣେ ଶିକ୍ଷକ ଅଟନ୍ତି ତାହା ଆମମାନଙ୍କୁ ଜଣା, ପୁଣି ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଜଣେ ଗୁରୁ ଅଟନ୍ତି ଏହା ମଧ୍ୟ ଆମମାନଙ୍କୁ ଜଣା ଅଛି। ପୁନଶ୍ଚ ଆମମାନେ ତାହା ଏନିମନ୍ତେ ବିଶ୍ୱାସ କରିଥାଉ ଯେ ଈଶ୍ୱର ଯଦି ସବର୍ତ୍ତୀ ନଥାନ୍ତେ, ସେ କୌଣସି ବ୍ୟକ୍ତି ସେପରି ଅଦ୍ଭୁତ କର୍ମଗୁଡ଼ିକ କରିନପାରନ୍ତି ଯାହାକି ଆପଣ କରିଥାନ୍ତି। ଆମମାନେ ବୁଝିଥାଉ, ଆମେ ତାହା ଜାଣୁ, ତଥାପି ଆମମାନେ ଯଦି ସାଧାରଣ ରୂପେ ଏହାକୁ ସ୍ୱୀକାର କରିନପାରୁ, ଦେଖନ୍ତୁ, କାରଣ ଆମମାନେ ଯଦି ସେପରି କରୁ ତେବେ ଆମମାନେ ଆପଣ ମଣ୍ଡଳୀର ବହିଷ୍କାର କରାଯିବୁ, ଦେଖନ୍ତୁ, ତେବେ ଆମମାନେ ଆପଣ ସମ୍ମାନ ମଧ୍ୟ ହରାଇ ବସିବୁ। ଯୀଶୁ ତାଙ୍କୁ ଏପରି କହିବାକୁ ଆରମ୍ଭ କରିଦେଇଥିଲେ, ପୁଣି କହିଥିଲେ, ତୁମକୁ ଆଉ ଥରେ ଅବଶ୍ୟ ଜନ୍ମଗ୍ରହଣ କରିବା ଆବଶ୍ୟକ ରହିଅଛି। ମୁସଲମାନ ମତାବଲମ୍ବୀ ବାଳକଟି ସେହି ସ୍ଥାନରେ ଯେତେବେଳେ ଠିଆ ହୋଇ ରହିଥିଲା, ତାର ଆଲୋକଚିତ୍ରଟି ଏଠାରେ ରହିଅଛି। କ୍ୟାମେରା ଏକ ଅସତ୍ୟ ପ୍ରକାର ବିଷୟର ଆଲୋକଚିତ୍ରକୁ କଦାପି ଉଠାଇ ନପାରେ। ସେଠାରେ ସେ ତ ଠିଆ ହୋଇ ରହିଥିଲା, ଗୋଟିଏ ଗୋଡ଼ ତ ସ୍ୱାଭାବିକ ରୂପେ ସେତିକି ଛୋଟ ଥିଲା, ପ୍ରାୟ 10 ଇଞ୍ଚ ଲମ୍ବା ବିଶିଷ୍ଟ, ପୁଣି ଅନ୍ୟ ଗୋଡ଼ଟି ତ ତାହାରା ବାଡ଼ି ପୁଣି ଲୌହଯୁତର ସହାୟତାରେ ଠିଆ ହୋଇ ରହିଥିଲା। ମୁଁ ତାହାକୁ କହିଥିଲି, ମାତ୍ର ପଚାରିଥିଲି, ତୁମ୍ଭେ ଇଂରାଜୀ ଭାଷା କହିପାର କି? ଆଜ୍ଞା, ସେପରି ନୁହେଁ, ଇଂରାଜୀ ଭାଷା କହିପାରେ ନାହିଁ। ଅନୁବାଦକ ଏପରି କହିଥିଲେ ଯେ ସେ ଇଂରାଜୀ ଭାଷା ଆଦୌ କହିପାରନ୍ତି ନାହିଁ। ତତ୍ପରେ ଅନୁବାଦକ ତାଙ୍କୁ ପଚାରିଥିଲେ, ତୁମ୍ଭେ କେତେ ଦିନ ଧରି ଏପରି ଅବସ୍ଥାରେ କାଳ କାଟୁଅଛ। ସେ କହିଥିଲେ ଜନ୍ମରୁ ତୁମ୍ଭେ ଆପଣା ଗୋଡ଼କୁ କିଛି ପରିମାଣରେ ସଞ୍ଚାଳିତ କରିପାର କି? ଆଜ୍ଞା, ସେପରି କରିପାରେ ନାହିଁ। ତୁମ୍ଭେ ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିଥାଅ କି? କହିଥିଲା, ମୁଁ ଜଣେ ମୁସଲମାନ ଧର୍ମାବଲମ୍ବୀ ବାଳକ ଅଟେ। ମୁଁ ତାକୁ ପଚାରିଥିଲି, ଯଦି ସେ ତୁମ୍ଭକୁ ସୁସ୍ଥ କରି ଦିଅନ୍ତି ତେବେ ତୁମେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବ କି? କହିଥିଲା, ଯଦି ସେ ମୋତେ ସୁସ୍ଥ କରି ଦିଅନ୍ତି ତେବେ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ମୋର ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବି। ଯଦି ସେ ସେହି ବ୍ୟାଧିଟିକୁ ସୁସ୍ଥ କରି ଦିଅନ୍ତି ପୁଣି ଏହି ଗଳଟି ଠିକ ଅନ୍ୟ ଗଳଟି ପରି ନିଜର ସ୍ୱାଭାବିକ ଅବସ୍ଥାକୁ ଫେରି ଆସେ ତେବେ ତୁମେ ତାଙ୍କୁ ଗ୍ରହଣ କରିନେବ କି? ହଁ, ମୁଁ ସେପରି କରିବି। ହେ ପ୍ରଭୁ, ଏତେବେଳେ ଆପଣ କଣ କରିବେ? ପରବର୍ତ୍ତୀ କାର୍ଯ୍ୟତୀତ ତାହାରି ସୁସ୍ଥତା ନିମନ୍ତେ ହିଁ ଅଟେ। ସମସ୍ତ ପ୍ରଶ୍ନ ଗୁଡିକର ଉତ୍ତର ଦିଆଯାଇ ସାରିଅଛି। ଭାଇ ମାଇକ୍ ତାକୁ ଛୁଇଁବାର ବାକି ରହିଯାଇଅଛି। ସେ ଯେ ଅଧିକା କଣ କହିବାକୁ ଚାହୁଁଅଛନ୍ତି ସେଥିପାଇଁ କିଛି କ୍ଷଣ ନିମନ୍ତେ ମୁଁ ଅପେକ୍ଷା କରିଥାଏ। ପୁଣି ମୁଁ ଏକ ପାର୍ଶ୍ୱକୁ ଚାହିଁ ଦେଖିଥିଲି ଆଉ ସେହି ବାଳକଟିକୁ ଦର୍ଶନରେ ଚାଲୁଥିବାର ଦେଖିଥିଲି, ଏକାକୀ ଚାଲୁଥିବାର, ପୁଣି କାନ୍ଥ ଗୁଡିକର ପଛ ପାଖରେ ସ୍ୱାଭାବିକ ଭାବରେ ଚାଲୁଥିବା ଦେଖିଥିଲି। ଆଉ ମୁଁ ଏପରି ପଚାରିଥିଲି, ଆପଣମାନଙ୍କ ମଧ୍ୟରୁ କେତେ ଜଣ ମୁସଲମାନ ବ୍ୟକ୍ତିଗଣ ଏହାକୁ ସ୍ୱୀକାର କରିବେ? ଏଠାରେ ଜନୈକ ମୁସଲମାନ ବାଳକ ଉପସ୍ଥିତ ଅଛି, ତାଙ୍କରି ଆଡ଼କୁ ଦେଖନ୍ତୁ, ସେଠାରେ ସେ ଉପରେ ଠିଆ ହୋଇ ରହିଅଛି। ମୁଁ କହିଥିଲି, ଆପଣମାନେ ଚିକିତ୍ସକଗଣ ଆପଣମାନେ ତା ଆଡ଼କୁ ଦେଖିବାକୁ ଇଚ୍ଛା କରନ୍ତି କି? ଓହୋ, ସେ ତ ଠିଆ ହୋଇ ରହିଥିଲା ଏବଂ କେହି ଜଣେ କିଛି ହେଲେ କହିନଥିଲେ। ଓହୋ, ତୁମେ ଯେ କେଉଁ ସ୍ଥାନ ଅଛ ତାହା ତୁମକୁ ଜଣା? ଦେଖ, ତୁମେ ଯେ ଠିଆ ହୋଇ ରହିଅଛ ଏହା ତୁମେ ଜାଣ? କେହି ଏଠାରେ ସେପରି ନାହାନ୍ତି, କେବଳ ସେହି ସେପରି ଥିଲେ। ମୁଁ କହିଥିଲି, ହେ ପୁତ୍ର, ଏଇ ଜାଗାକୁ ଚାଲି ଆସ। ପୁଣି ସେମାନେ ତାକୁ ଧରିଥିଲେ ଆଉ ସେ ସେଟାକୁ ଆସିଥିଲେ। ତା ଲିମ୍ କହିଥିଲେ, ଏପରି ଦେଖାଯାଉଅଛି ଯେପରି ତାହା ଏପରି କହିଥିଲେ। ମୁଁ କହିଥିଲି, ଏପରି ଦେଖାଯାଉଅଛି ଯେପରିକି ତା 12-14 ଇଞ୍ଚ ଛୋଟ ଅଟେ, ପ୍ରାୟ ସେତିକିଟା ହିଁ ଅଟେ। ହଁ, ତାହା ସେପରି ଧରଣ ଦେଖାଯାଇଥାଏ, ଏପରି ଧ୍ୟାନ ଦିଅନ୍ତୁ। ମୁଁ କହିଥିଲି, ତଥାପି ଯୀଶୁଖ୍ରୀଷ୍ଟ ଯିଏକି ଈଶ୍ୱରଙ୍କ ପୁତ୍ର ଅଟନ୍ତି ସେ ତାକୁ ଆରୋଗ୍ୟ କରିଦେଇପାରନ୍ତି। ତୁମେମାନେ ମୁସଲମାନ ଧର୍ମାବଲମ୍ବୀ ଗଣ, ତୁମେ ତାହେଲେ ତାଙ୍କୁ ଆପଣ ବ୍ୟକ୍ତିଗତ ତାଣକର୍ତ୍ତା ବୋଲି ବିଶ୍ୱାସ କରି ଗ୍ରହଣ କରିନେବ କି? ପୁଣି ହଜାର ସଂଖ୍ୟକ କଳା ରଙ୍ଗର ହସ୍ତ ଗୁଡାକ ସେପରି ଭାବରେ ଉପରକୁ ଉଠି ପଡିଥିଲା। ମୁଁ ପ୍ରାର୍ଥନା କରି କହିଥିଲି, ହେ ପ୍ରଭୁ, ଆପଣ ଉପସ୍ଥିତିକୁ ପରିଚିତ କରାଇବାର ସୁଯୋଗଟି ଆସି ପହଞ୍ଚି ଯାଇଅଛି। ମୁଁ ପ୍ରାର୍ଥନା କରି କହିଥିଲି, ହେ ସ୍ୱର୍ଗସ୍ଥ ପିତା, ଯଦି ଆପଣ କଦାପି ମୋ ପ୍ରାର୍ଥନାର ଉତ୍ତର ଦେଇଥିଲେ ତେବେ ମୋତେ ଏତେବେଳେ ଉତ୍ତର ଦିଅନ୍ତୁ। ଏହା ଆପଣଙ୍କ ଗୌରବ ନିମନ୍ତେ ଧାର୍ଯ୍ୟ ଅଟେ, ଏହା ତ ଆପଣଙ୍କ ପରିଚୟ ନିମିତ୍ତ ଅଟେ। ଆପଣ ଏହି ବାଳକଟିକୁ ସୁସ୍ଥ କରି ଦିଅନ୍ତୁ ବୋଲି ମୁଁ ନିବେଦନ କରେ। ମୁଁ ତ ଠିକ ସେହି ବିଷୟରେ ତାପରେ ପ୍ରାର୍ଥନା କରିଥିଲି। ମୁଁ କହିଥିଲି, ତୁମ ଜୋତା ଖୋଲି ପକାଅ। ସେ ମୋତେ ବିସ୍ମୟତାର ସହିତ ଅନାଇଥିଲେ, ଅନୁବାଦକଙ୍କୁ ଅନାଇଥିଲା। ମୁଁ କହିଥିଲି, ତୁମ୍ଭେ ଆପଣା ଜୋତାଟିକୁ ଖୋଲି ପକାଅ। ସେ ତାହା ଖୋଲି ଦେଇଥିଲା। ଯେହେତୁ କଣ ଯେ ଘଟିବାକୁ ଯାଉଅଛି ସେ ବିଷୟରେ ମୁଁ ଦର୍ଶନଟିଏ ଏଥିପୂର୍ବେ ଦେଖିସାରିଥିଲି। ସେ ସେହି ଜୋତାଟିକୁ କାଢି ପକାଇଥିଲା, ପୁଣି ସେ ତାକୁ କାଢି ପକାଇ ମୋ ନିକଟକୁ ଯେତେବେଳେ ଚାଲି ଆସିଥିଲା ସେତେବେଳେ ଉଭୟ ଗୋଡ ସ୍ୱାଭାବିକ ଧରଣର ଦିଶୁଥିଲା। ମୁଁ ପଚାରିଥିଲି, ତୁମ୍ଭେ ଆଗକୁ ପୁଣି ପଛକୁ କରି ଚାଲିବାକୁ ଇଚ୍ଛା କର କି? ସେ ତ କାନ୍ଦିବା ଲାଗିଥିଲା, ଆଗକୁ ପୁଣି ପଛକୁ କରି ଚାଲୁଥିଲା। କଣ ଯେ କରିବାକୁ ହେବ ତାହା ମଧ୍ୟ ସେ ଜାଣିନଥିଲା। ସେ ପୁଣି ଚାଲୁଥିବା ଅବସ୍ଥାରେ ହେ ଆଲ୍ଲାହ, ହେ ଆଲ୍ଲାହ ପରି କହିଥିଲା। ମୁଁ କହିଥିଲି, ହେ ଯୀଶୁ, ହେ ଯୀଶୁ, ଓହୋ, ତେବେ ତ ହେ ଯୀଶୁ, ହେ ଯୀଶୁ, ଯୀଶୁ, ଯୀଶୁ ଏପରି କହିଥିଲା। ମୁଁ ପଚାରିଥିଲି, କୌଣସି ପ୍ରଶ୍ନ ପଚାରିବାର ଅଛି କି? ଯେ କୌଣସି ପ୍ରଶ୍ନ ରହିଅଛି କି? ଜୁଲିୟସ୍ ଟ୍ରାନ୍ସକ୍ଲିପ୍ ତାଙ୍କୁ କେତେ ଜଣ ବ୍ୟକ୍ତି ଚିହ୍ନନ୍ତି? ଭାଇ ଟ୍ରାନ୍ସକ୍ଲିପ୍ ଯେ ଏହି ଆରାଧନାକୁ ଆସୁଛନ୍ତି କି? ସେ ତ ଜର୍ମାନ ଦେଶକୁ ଯାଇଥିଲେ। କହିଥିଲେ, ଭାଇ ବ୍ରାହ୍ମ କେବଳ ଅଳ୍ପ ସମୟ ପାଇଁ ଅପେକ୍ଷା କରନ୍ତୁ, ଅଳ୍ପ ସମୟ ପାଇଁ ଅପେକ୍ଷା କରନ୍ତୁ। ଯଥାଚିତ୍ର ଆଲୋକଚିତ୍ରଟିଏ ନେବା ନିମନ୍ତେ ମୁଁ ଆଲୋକଚିତ୍ରଟିଏ ନେଇପାରେ କି? ମୁଁ କହିଥିଲି, ଆପଣ ସେପରି କରିପାରନ୍ତି, ଏଠାକୁ ଚାଲି ଆସ, ଠିଆ ହୁଅ, ତୁମର ଜୋତା ଏଠାରେ ଅଛି। ପୁଣି ସେପରି ନିଶ୍ଚିତ ଭାବରେ ଠିଆ ହୋଇ ରହିଥିଲା। ପୁଣି ସେଠାରେ ବାଳକଟିର ଚିତ୍ର ଉଠାଯାଇଥିଲା, ଉଭୟ ଗୋଡ ସ୍ୱାଭାବିକ ଧରଣ ଥିଲା। ପୁଣି ଯେପରି ପ୍ରାୟ ହୋଇପାରିଥାଏ ସେ ସଳଖ ସୁନ୍ଦର ଦିଶୁଥିଲା, ସେହି ଗୋଡ ଦୁଇଟି ଠିକ ସେପରି ହିଁ ସ୍ୱାଭାବିକ ଧରଣର ଦେଖାଯାଉଥିଲା। ମୁଁ ପଚାରିଥିଲି, ତୁମମାନଙ୍କ ମଧ୍ୟରୁ କେତେ ଜଣ ମୁସଲମାନ ବ୍ୟକ୍ତିଗଣ ମହମ୍ମଦଙ୍କୁ ଭାବବାଦୀ ବୋଲି କହିବାରୁ କ୍ଷାନ୍ତ ହୋଇ ତାଙ୍କୁ ଅସ୍ୱୀକାର କରିବ, ପୁଣି ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ରୂପେ ବିଶ୍ୱାସ କରିବ, ପୁଣି ତାଙ୍କୁ ନିଜର ବ୍ୟକ୍ତିଗତ ତାଣକର୍ତ୍ତା ରୂପେ ଗ୍ରହଣ କରିବ, ତତ୍ପରେ ହଜାର ହଜାର ସଂଖ୍ୟକ ହସ୍ତ ଗୁଡାକ ଉପରକୁ ଉଠି ଯାଇଥିଲା। ହାଲେଲୁୟା। ସେମାନେ ସେପରି ଜଣଙ୍କୁ ଆଉ ଚାହାନ୍ତି ନାହିଁ, ସେମାନେ ତାହାକୁ ପୂର୍ବାବସ୍ଥାରେ ଧରି ରଖିବାକୁ ଚାହାନ୍ତି। ଯେହେତୁ ସେମାନେ ଧାର୍ମିକ ନେତାଗଣ ଅଟନ୍ତି, ସେମାନେ ଆଗକୁ କହିଥାନ୍ତି ଆପଣ ଲକ୍ଷ୍ୟ କରନ୍ତୁ। ତଥାପି ଈଶ୍ୱର ତ ସେହି ସମାନ ଈଶ୍ୱର ଅଟନ୍ତି ଯିଏକି କାର୍ଯ୍ୟ କରୁଅଛନ୍ତି, ଆପଣା ମଣ୍ଡଳୀକୁ ସ୍ଥିରତା ପ୍ରଦାନ କରୁଅଛନ୍ତି। ସେ ତ ଅତି ଆଶ୍ଚର୍ଯ୍ୟଜନକ ରୂପେ ଅତ୍ୟଧିକ ରୂପେ ପୁଣି ଆମମାନେ କରିବା ଭଳି କିମ୍ବା ଚିନ୍ତା କରିବାଠାରୁ ମଧ୍ୟ ଆହୁରି ଅଧିକ ବିସ୍ମୟଜନକ କାର୍ଯ୍ୟଗୁଡ଼ାକ କରୁଅଛନ୍ତି। ପୁଣି ସେ ଆଜି ରାତ୍ରି କାଳେ ମଧ୍ୟ ସେହି ସମାନ ଈଶ୍ୱର ଅଟନ୍ତି ଯେପରି ସେ ପୂର୍ବେ ମଧ୍ୟ ଥିଲେ। ସାଧାରଣ ବନ୍ଧୁଗଣ, ଏତେବେଳେ ମୋତେ କିଛି ବିଶେଷ ବିଷୟକୁ ଆପଣମାନଙ୍କ ନିକଟରେ ପ୍ରକାଶ କରିବାକୁ ଦିଅନ୍ତୁ। ମୋର ପ୍ରିୟତମ ପୁଣି ଅତି ଶ୍ରଦ୍ଧେୟ ପ୍ରଜାଗଣ, ଆପଣମାନେ ଯେଉଁମାନେ କି ଏହି ରାଷ୍ଟ୍ରଟି ମଧ୍ୟରେ ଅଛନ୍ତି, ପୁଣି ଅନ୍ୟମାନେ ଯେଉଁମାନେ କି ଟେପ୍ ଶୁଣୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟ ରହିଅଛନ୍ତି, ଯେଉଁମାନେ ବିଦେଶୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କିମ୍ବା ଅନ୍ୟ ଯେକୌଣସି ସ୍ଥାନମାନଙ୍କରେ ରହିଅଛନ୍ତି ନା କାହିଁକି, ମୁଁ ଆପଣମାନଙ୍କୁ କହିଥାଏ ଯେ ଆପଣମାନେ କଦାପି ଭୟଭୀତ ହୁଅନ୍ତୁ ନାହିଁ। ସବୁକିଛି ବିଷୟ ଉତ୍ତମ ଧରଣର ଅଟେ। ପିତା ଈଶ୍ୱର ଜଗତର ପତନ ଭଳି ପୂର୍ବେ ଯାହା କିଛି ଘଟଣା ଘଟିଯାଇଅଛି ସେଗୁଡ଼ିକୁ ଯେ ଘଟିବ ତାହାକୁ ସେ ସେହି ସମୟରୁ ଜାଣିଥିଲେ। ଆପଣମାନେ ତାଙ୍କୁ ସ୍ନେହ କରନ୍ତି କି ଆପଣ ହୃଦୟ ଗୁଡ଼ିକୁ ଉଚିତ ପ୍ରକାର ରଖିଥାନ୍ତୁ। ପୁଣି ମନେ ରଖିଥାନ୍ତୁ, ଏହି ଜୀବନରୁ ଶ୍ୱାସବାୟୁଟି ଯେତେବେଳେ ନିର୍ଗତ ହୋଇଯାଇଥାଏ, ଆପଣମାନଙ୍କ ପରି ବୃଦ୍ଧ ବ୍ୟକ୍ତିଗଣ କିମ୍ବା ଆପଣମାନେ ଯୁବକ ବ୍ୟକ୍ତିଗଣ ଯେ କେହି ହେଇଥାନ୍ତୁ ନା କାହିଁକି, ଆପଣମାନେ ମାତାଗଣ, ଆପଣମାନେ ନିଜର ସନ୍ତାନ ସନ୍ତତି ଗଣଙ୍କୁ ଯେତେବେଳେ ଦେଖିଥାନ୍ତି, ସେ ଶିଶୁ ବାଳିକାଟିଏ ଯିଏକି ମରିଯାଇଥିଲା ଯେତେବେଳେ କି ସେ ଆଠ ଦିନର କିମ୍ବା ପାଞ୍ଚ ଦିନର ଛୁଆଟିଏ ସୁଦ୍ଧା ହୋଇନଥିଲା, ସେ ତ ସୁନ୍ଦରୀ କନ୍ୟାଟିଏ ହୋଇଯିବ ଯେତେବେଳେ ଆପଣ ତାହାକୁ ସେହି ଜାଗାରେ ଦର୍ଶନ କରିବେ। ପୁଣି ବୃଦ୍ଧ ଅଜା ସେପରି ଭାବରେ ବିସ୍ମିତ ହୋଇପଡି ନିରବ ରହିଯାଇଥିଲେ ଯେ ସେ ଯେ କେଉଁ ଆଡ଼କୁ ଯାଉଛନ୍ତି ତାହାକୁ ମଧ୍ୟ ସେ ବୁଝିପାରିନଥିଲେ। ହେ ଆଇ, ଆପଣ ତାଙ୍କୁ ଯେତେବେଳେ ଦେଖନ୍ତି ସେଥିରେ ସେ ଜଣେ ସ୍ୱାସ୍ଥ୍ୟବାନ ସୁନ୍ଦର ଯୁବକ ସଦୃଶ ଦେଖିବାକୁ ମିଳିଥାନ୍ତି। ପ୍ରାୟ 20 ବର୍ଷ ବୟସ୍କ ଏକ ସୁନ୍ଦର ଯୁବକ ରୂପେ ଦେଖିବାକୁ ମିଳିଥାନ୍ତି, ଯୌବନର ଭରପୁର ଅବସ୍ଥାରେ ଦେଖିବାକୁ ମିଳିଥାନ୍ତି। ପୁଣି ସେ ତ ସେପରି ଭାବରେ ସର୍ବଦା ଦେଖିବାକୁ ମିଳିଥାନ୍ତି। ଆପଣ ତାଙ୍କ ହସ୍ତକୁ ସ୍ପର୍ଶ କରିପାରନ୍ତି, ଆପଣ ତାଙ୍କ ସହିତ କର୍ମର୍ଦ୍ଦନ ସୁଦ୍ଧା କରିପାରନ୍ତି, ଆପଣ ନିଜର ହସ୍ତଦ୍ୱୟକୁ ତାଙ୍କ ଉପରେ ଘେରାଇ ରଖିପାରନ୍ତି। ଏହା ସତ୍ତ୍ୱେ ସେ କଦାପି ଅସ୍ଥିର ହୋଇପାରନ୍ତି ନାହିଁ, ସେ ତ ଆପଣଙ୍କ ଭ୍ରାତା ଅଟନ୍ତି। ଓହୋ, ବିସ୍ମୟଜନକ ଅଟେ, ସେ ତ ଅଧ୍ୟବସାୟରେ ମଧ୍ୟ ଅଧିକ ଉନ୍ନତ ଜନ ଅଟନ୍ତି। ଆପଣ ତାଙ୍କୁ ସ୍ନେହ କରିଥିଲେ ଏପରି ବିଚାର କରନ୍ତି କି? ନିଶ୍ଚିତ ରୂପେ ଆପଣ ସେପରି କରିଥିଲେ, ମାତ୍ର ତାହା ତ ଫିଲିଓ ଶାରୀରିକ ସ୍ନେହର ନମୁନାଟି ଥିଲା। ସେହି ଐଶ୍ୱରିକ ସ୍ନେହକୁ ଲାଭ କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତୁ, ସେହି ପ୍ରକୃତ ଐଶ୍ୱରିକ ପ୍ରେମଟି ପରିଚିତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତୁ। ତତ୍ପରେ ଏହା ଯେ କିପରି ଧରଣର ବିଷୟ ଅଟେ ତାହାକୁ ବୁଝିବେ। ଏହା ତ ସେପରି ଏକ ଅବସ୍ଥା ଅଟେ ଯେପରି ଏକ ପୁରୁଣା ଆବାସ ସ୍ଥଳର ସଦୃଶ ଅଟେ। ଏହା ତ ଅତି ସୁନ୍ଦର ଅଟେ, ମାତ୍ର ଏହା ମଧ୍ୟରେ କିଛି ରହିନାହିଁ, କେବଳ ଗୋଟିଏ ମାତ୍ର କରଣୀୟ କାର୍ଯ୍ୟ ଯାହାକି ମୁଁ ଆପଣମାନଙ୍କୁ ପରାମର୍ଶ ଦେବାକୁ ଇଚ୍ଛା କରି କହିଥାଏ ତାହା ଏବଂ ତାହାକୁ ଆଜି କହିବାରେ ମୋତେ ପରାମର୍ଶ ଦିଏ, ତାହା ତ ଏହା ହିଁ ଅଟେ। ହେ ମୋର ବନ୍ଧୁଗଣ, ଏହା ହିଁ ଅଟେ। କିଛି କ୍ଷଣ ଉତ୍ତରରେ ମୁଁ ହେବି, କୌଣସି ଏକ ଦିନ ଅନ୍ୟ 2 ଅଧ୍ୟାୟକୁ ମୁଁ ଆପଣମାନଙ୍କ ନିମନ୍ତେ ଉଦ୍ଧୃତ କରିବି ଯେ ପ୍ରଚାର କରିବି, ଏପରି ଆପଣମାନେ ଚାହିଁବେ କି? ସେହି ପ୍ରଭୁ, ମୁଁ ସେଟା କୁହା ପୂର୍ବେ କିଛି ଦିନ ନିମନ୍ତେ ବିଶ୍ରାମ ନେବାକୁ ଚାହିଁବି। ସେହି ସଭାଗୁଡ଼ିକ ମଧ୍ୟରେ ମୁଁ ଏହି ବିଷୟଗୁଡ଼ିକୁ ପ୍ରଚାର କରି ନପାରେ, ସେଠାରେ ଅନେକ ଗୁଡ଼ିଏ ଶ୍ରୋତାଗ ଉପସ୍ଥିତ ଥିବେ, ଅନେକ ଗୁଡ଼ିଏ ବିଶ୍ୱାସ ମତବାଦର ବ୍ୟକ୍ତିଗଣ ଉପସ୍ଥିତ ଥିବେ, ବୁଝନ୍ତି ତ? ଏହା ତ କେବଳ ମଣ୍ଡଳୀ ନିମନ୍ତେ ହିଁ ଅଟେ, ବୁଝନ୍ତି ତ? ମୁଁ କରି ନପାରେ, ମୁଁ ଯାହା କିଛି ପ୍ରଚାର କରିବାକୁ ଇଚ୍ଛା କରିଥାଏ ତାହାକୁ ପ୍ରଚାର କରିବା ନିମନ୍ତେ ମୁଁ ପୂର୍ଣ୍ଣ ଅଧିକାର ରଖିଅଛି। ଏହା ତ ମୋର ଆରାଧନାଳୟ ଅଟେ, ଦେଖନ୍ତୁ। ପୁଣି ମୁଁ ଆପଣମାନଙ୍କୁ ଏହା କହୁଅଛି, ପୁଣି ସେହି ଲୋକ ଗୁଡାକ ଯେ ପରିତ୍ରାଣ ପାଇଯାଇଛନ୍ତି ଏପରି ମୁଁ ବିଶ୍ୱାସ କରିଥାଏ। ପୁଣି ଆଜ୍ଞା, ହଁ, ମୁଁ ଏହାକୁ ବିଶ୍ୱାସ କରିଥାଏ, ଏପରି କହିବାକୁ ମଧ୍ୟ ସେମାନେ ଯେ ଆଗ୍ରହୀ ଅଟନ୍ତି ତାହାକୁ ମୁଁ ଭରସା କରିଥାଏ। ତଥାପି ପୁଣି ଆପଣମାନେ ଯେ କାହା ମଧ୍ୟରେ ଗମନ କରୁଛନ୍ତି ତାହାକୁ ଆପଣମାନେ ଯେତେବେଳେ ବୁଝିଥାନ୍ତି ସେତେବେଳେ ତାହା କେତେ ଉତ୍ତମ ବିଷୟ ହୋଇନଥାଏ, କେତେ ଅଧିକ ରୂପେ ବୁଝନ୍ତୁ। ଆପଣ ଯେ କ'ଣ କରୁଅଛନ୍ତି କେବଳ ତାହାକୁ ବୁଝିବା ନିମନ୍ତେ ସେପରି ଅଟେ। ଆପଣମାନେ ଦେଖନ୍ତୁ, ବିଚଳିତ ହେବା ପରିବର୍ତ୍ତେ ପୁଣି ଏହା ମଧ୍ୟ ଠୋକର ଖାଇବା ପରିବର୍ତ୍ତେ କେବଳ କରୁଥିବା କାର୍ଯ୍ୟକୁ ବୁଝନ୍ତୁ। ଆସନ୍ତୁ ସତ୍ୟତାର ସହିତ ଆମମାନେ ଅବିଚଳିତ ରୂପେ ଠିଆ ହୋଇ ରହିଥାଉ, ପୁଣି ଜ୍ୟୋତିରେ ଗମନାଗମନ କରୁ। ପୁଣି ଆପଣମାନେ ଯେଉଁ ଆଡ଼କୁ ଯାଉଛନ୍ତି ତାହାକୁ ବୁଝନ୍ତୁ, ତାହା ହିଁ ସତ୍ୟ କଥା ଅଟେ। ଈଶ୍ୱର ଆପଣମାନଙ୍କର ସହବର୍ତ୍ତୀ ହୋଇ ରହିଥାନ୍ତୁ। ପୁଣି ଏଠାରେ ସ୍ଥିତ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯଦି ନିଶ୍ଚିତ ରୂପେ ତାଙ୍କ ମଧ୍ୟରେ ନିର୍ଦ୍ଧାରିତ ରୂପେ ଅବସ୍ଥାନ କରି ରହି ନାହାନ୍ତି, ଆପଣ ଜଣେ ସୁଗୃହିଣୀ ବିନା ଅଧିକ କିଛି ହୋଇପାରି ନାହାନ୍ତି। ଆପଣ କହିଥାନ୍ତି, ଆଚ୍ଛା ତେବେ ଭାଇ ବ୍ରହ୍ମ, ମୋର ଜୀବନ କାଳରେ ମୁଁ ଆଦୌ କିଛି ଅଧର୍ମ ଅପରାଧ କରିନାହିଁ, ମୁଁ ଜଣେ ପ୍ରଚାରକ ମଧ୍ୟ ନୁହେଁ। ହୋଇପାରେ ସନ୍ତାନମାନଙ୍କ ସହିତ ପରିବାରଟିଏ ଉତ୍ପନ୍ନ କରିବା ଅଭିପ୍ରାୟରେ ଈଶ୍ୱର ଆପଣଙ୍କୁ ଏଠାକୁ ନେଇ ଆସିପାରିଥାନ୍ତି। ଆପଣମାନଙ୍କର ଯେପରି ଏକ ପରିବାର ମଧ୍ୟରୁ ସନ୍ତାନଗଣଙ୍କର ଅନ୍ୟ ଏକ ପରିବାରକୁ ଉତ୍ପନ୍ନ କରିପାରନ୍ତି, ଯିଏକି ଜଣେ ପ୍ରଚାରକ ହୋଇପାରେ, ଯିଏକି ଅୟୁତ ଅୟୁତ ସଂଖ୍ୟକ ଆତ୍ମାଗୁଡ଼ିକୁ ଖ୍ରୀଷ୍ଟଙ୍କ ରାଜ୍ୟକୁ ପ୍ରେରଣା କରିପାରେ। ଆପଣଙ୍କୁ ସେଠାରେ ରହିବାକୁ ହିଁ ଅଛି, କୌଣସି ଏକ ବିଶେଷ ସ୍ତରର ଉଦ୍ଦେଶ୍ୟ ନିମନ୍ତେ ଆପଣ ଯେ ସେଠାରେ ଅବସ୍ଥିତ ଅଟନ୍ତି ତାହା ଆପଣ ଜାଣିଥିଲେ କି? ଆଚ୍ଛା ତେବେ ଆପଣମାନେ ତ କହିଥାନ୍ତି ସେହି ସବୁ ଅଧର୍ମର କାର୍ଯ୍ୟଗୁଡ଼ିକ ଯାହାକି ମୁଁ କଦାପି କରିଥିଲି ସେହି ସବୁ ତ ପୁରାତନ ସମୟରେ ମଧ୍ୟ ଲୁପ୍ତପ୍ରାପ୍ତ ହୋଇସାରିଅଛି। ପୁଣି ମୁଁ ତ ପ୍ରତ୍ୟେକ ସନ୍ଧ୍ୟା କାଳରେ ସେଗୁଡ଼ିକୁ ସାମ୍ନା କରୁଥିଲି, ପୁଣି ମୋର ସନ୍ତାନଗଣ ଯେ କିପରି ଭାବରେ ଜୀବନଯାପନ କରିବେ ତାହା ମଧ୍ୟ ଜାଣିନଥିଲି। ମୁଁ ଏପରି ଜଣେ ଗରିବ ବ୍ୟକ୍ତିଙ୍କୁ ମଧ୍ୟ ଦେଖିଥିଲି ଯାହା ନିକଟରେ ପିନ୍ଧିବା ନିମନ୍ତେ ଜୋତାଟିଏ ସୁଦ୍ଧା ନଥିଲା। ମୁଁ ବସି ପଡ଼ିଥିଲି ଆଉ କାନ୍ଦିଥିଲି, ମୋ ପାଖରେ ଗୋଟିଏ ପୁରୁଣା ଶକଟ ଥିଲା। ପୁଣି ମୁଁ ଓ ସହଧର୍ମୀ ତହିରେ ବସି ଆରାଧନାଳୟକୁ ଯାଉଥିଲୁ। ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ଭାଇ, ଯେପରି ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ତଥାପି ତାଙ୍କୁ ସ୍ନେହ କରି ଚାଲିଥାନ୍ତୁ ଯେ ଆପଣଙ୍କ ନିମନ୍ତେ କୌଣସି ଏକ ବିଶେଷ ଧରଣର ଉଦ୍ଦେଶ୍ୟକୁ କଳ୍ପନା କରିଛନ୍ତି। ଯେଉଁ ପଥରେ ଆପଣ ଚାଲୁଅଛନ୍ତି ତହିରେ ବିଶ୍ୱସ୍ତ ସହିତ ଚାଲନ୍ତୁ, ବୁଝନ୍ତି ତ? ଆପଣ ସୁସମାଚାରଟିଏ ସମ୍ଭବତଃ କଦାପି ପ୍ରଚାର କରିନଥାନ୍ତି, ତଥାପି ଆପଣ ସେପରି ଏକ ପ୍ରଚାରକଙ୍କ ମହାନ ପିତାମହ ହୋଇପାରନ୍ତି ଯିଏକି ଏହାକୁ ସମ୍ପନ୍ନ କରିବେ। ଈଶ୍ୱର ଯେ ତାହାକୁ ମୂଳଧନ ରୂପେ ଗଚ୍ଛିତ କରି ରଖିଥିଲେ ଏହା ଆପଣ ଜାଣନ୍ତି କି? ହଁ, ଆସନ୍ତୁ ଆମେ ତାହା ଦେଖିବା। ତାଙ୍କ ନାମ କଣ ଥିଲା କି? ଲେବି। ସେ ଆପଣା ପିତାମହ ଅବ୍ରାହମଙ୍କ କୋଠିରେ ଥିବା ସମୟରେ ଦଶମାଂଶ ଦେବାର ଭୂମିକା ବିଷୟରେ ସେଠାରେ ବର୍ଣ୍ଣିତ ଅଟେ। ଯେତେବେଳେ କି ମଲ୍କିସେଦକ ତାଙ୍କୁ ସାକ୍ଷାତ କରିଥିଲେ, କେତେଟା ବ୍ୟକ୍ତି ସେ ବିଷୟକୁ ଜାଣନ୍ତି? ଆମେ ଦେଖିବା, ଅବ୍ରାହମ ଇସହାକଙ୍କୁ ଜାତ କଲେ, ଇସହାକ ଜାକୁବଙ୍କୁ ଜାତ କଲେ, ଜାକୁବ ଲେବିଙ୍କୁ ଜାତ କଲେ, ଯିଏକି ପିତା ଅଜା ପିତାମହ ଏପରି ଥିଲେ। ସେ ଯେତେବେଳେ ତାଙ୍କ କୋଠିରେ ଥିଲେ, ଅର୍ଥାତ୍ ଆପଣା ପିତାମହଙ୍କର କୋଠିରେ ଥିଲେ, ବିଜୟ ସଦୃଶ ସେଠାରେ ବିରାଜିତ ଥିଲେ, ତାଙ୍କ ବିଷୟରେ ବାଇବଲ ଏପରି କହିଥିଲା ଯେ ସେ ମଲ୍କିସେଦକଙ୍କୁ ଦଶମାଂଶ ଦେଇଥିଲେ। ହେ ମୋର ଭାଇ, କିପରି ବିସ୍ମୟଜନକ ବିଷୟ ଅଟେ ଏହା! ମୁଁ ହଁ, ଏହା ତ ସେପରି ଅଟେ। ହେ ମୋର ଭାଇ, କିପରି ବିସ୍ମୟଜନକ ବିଷୟ ଅଟେ! ଓହୋ, ମୁଁ ତ ସେପରି ସେଠାରେ ଏକଦା ସେପରି ହୋଇଥିଲା। ଏହି ଜଣେ ଇଂଲିଶ ଦେଶୀୟ ବ୍ୟକ୍ତି ଏକଦା ରାତ୍ରି କାଳରେ ଧର୍ମପରିତ ହୋଇଥିଲେ, ପୁଣି ସେପରି କହିଥିଲେ ଯେ ମୁଁ ତ ଅତ୍ୟନ୍ତ ଆନନ୍ଦିତ ଅଟେ, ମୁଁ ତ ଖୁବ୍ ଆନନ୍ଦିତ ଅଟେ। ହଁ, ତାହେଲେ ପ୍ରକୃତ ସତ୍ୟ କଥା ଅଟେ ଏହା ଜାଣିବା ନିମନ୍ତେ, ଏହା ଜାଣିଥିବା ଯୋଗୁଁ ମୁଁ ଖୁବ୍ ଆନନ୍ଦିତ ଅଟେ। ପୁଣି କୌଣସି ଏକ ମହିମାନ୍ୱିତ ଦିବସରେ ତାହା ଯେ କେବେ ଉପସ୍ଥିତ ହେବ ସେ ବିଷୟରେ କିଛି ହେଲେ ଜାଣେ ନାହିଁ, ତଥାପି ତାହା ଯଦି ଦର୍ଶନଟିଏ ଥିଲା ସେ ମୁଁ ଯେ ଏଠାରେ ଥିଲି ଏପରି ମୁଁ କହିନଥାଏ। ମନେ ରଖିଥାନ୍ତୁ, ଏହାକୁ ସର୍ବଦା ବିବେଚନା ମଧ୍ୟରେ ଧାରଣ କରି ରହିଥାନ୍ତୁ। ହୋଇପାରେ ଯେ ଧାରକଗଣ ଏହି ସମାନ୍ତର କାର୍ଯ୍ୟଟିକୁ କରିପାରନ୍ତି। ଯେତେବେଳେ ମଧ୍ୟ ମୁଁ ଦର୍ଶନର ଅବସ୍ଥା ମଧ୍ୟରେ ରହୁଥିଲି କିମ୍ବା ଆତ୍ମାରେ ସଞ୍ଚାଳିତ ହୋଇ ରହୁଥିଲି, ମୁଁ ଜାଣିନଥିଲି, ତଥାପି ଠିକ୍ ସେହିପରି ଭାବରେ ଭାଇ ନେବିଲଙ୍କ ହସ୍ତ ଧରି ପକାଇଥିଲି, ଯେପରି ଭାବରେ ଏହା ବୁଝାଯାଇଥିଲା ଠିକ୍ ସେହି ଭାବରେ ଧରିଥିଲି। ମୁଁ ସେହି ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲି, ପୁଣି ସେହି ଲୋକମାନଙ୍କୁ ସ୍ପର୍ଶ କରିଥିଲି। ସେଠାରେ ମୋର ପ୍ରଥମ ଭାର୍ଯ୍ୟା ଠିଆ ହୋଇ ରହିଥିଲେ ଆଉ ସେ ହେ ମୋର ପ୍ରିୟ ପତି ଏପରି ତ ସମ୍ବୋଧନ କରିନଥିଲେ, ମାତ୍ର ସେ ମୋତେ କହିଥିଲେ ହେ ମୋର ଶ୍ରଦ୍ଧେୟ ଭାଇ ଏପରି ସମ୍ବୋଧନ କରିଥିଲେ। ସେଠାରେ ଜଣେ କନ୍ୟା ଠିଆ ହୋଇ ରହିଥିଲେ ଯାହାଙ୍କୁ ମୁଁ ବହୁ ବର୍ଷ ପୂର୍ବରୁ ଚିହ୍ନିଥିଲି, ଯାହାଙ୍କ ସହିତ ଗମନାଗମନ ମଧ୍ୟ କରିଥିଲି। ହୋଇପାରେ ତାଙ୍କର ମତାବଲମ୍ବୀ କେତେକ ବ୍ୟକ୍ତିଗଣ ଏଠାରେ ଉପସ୍ଥିତ ଥାଇପାରନ୍ତି, ଭାଟିକାରୁ ଏଲିସ ଲୁଇସ୍ ସେ ଥିଲେ ଜଣେ ଅତି ସୁଶ୍ରୀ ପୁଣି ବିନମ୍ରା ନାରୀଟିଏ ଥିଲେ। ଆପଣା ଜୀବନର ବାର୍ଦ୍ଧକ୍ୟ ଅବସ୍ଥାରେ ସେ ବିବାହ କରିଥିଲେ। ପୁଣି ଆପଣ ପ୍ରଥମ ସନ୍ତାନକୁ ଗର୍ଭଧାରଣ କରିଥିଲେ। ପୁଣି ସନ୍ତାନ ପ୍ରସବ ସମୟରେ ସେ ମୃତ୍ୟୁବରଣ କରିଥିଲେ। ଆଲିସ୍ ଲୁଇସ୍ ସେ ଅଟନ୍ତି। ମଡ଼ା ରଖାଯାଉଥିବା ସ୍ଥାନରେ ତାଙ୍କୁ ଦେଖିବା ନିମନ୍ତେ ମୁଁ ଯାଇଥିଲି। ମୁଁ ଘରେ ପହଞ୍ଚାଉଥିଲେ ସେ ମରିଗଲେ ବୋଲି ଖବର ପାଇଥିଲି। ମୁଁ ସେଟାକୁ ଚାଲି ଯାଇଥିଲି। ଗୃହ ମଧ୍ୟରେ କେହି ଜଣେ ହେଲେ ନଥିଲେ। ମୁଁ ପଚାରିଥିଲି ଏପରି ନାମଧାରୀ କେହି ମହିଳା ଅଛନ୍ତି କି ଯିଏ ଶ୍ରୀମତୀ ତାଙ୍କ ନାମ ଇମାରିକି ଥିଲା। ପୁଣି ସେ ଜଣେ ଖୁବ୍ ଉତ୍ତମ ଖ୍ରୀଷ୍ଟିଆନ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେ ତ ଜଣେ ଅତି ସୁଶ୍ରୀ ମହିଳା ଥିଲେ। ମୁଁ ସେହି ନାରୀଙ୍କ ସହିତ ସର୍ବତ ଯାତ୍ରା କରିଥିଲି। ପ୍ରତ୍ୟେକ ସ୍ଥାନକୁ ପ୍ରତ୍ୟେକ ଜାଗାକୁ ଯାଇଥିଲି। ପୁଣି ଅତି କିଶୋରୀ ଅବସ୍ଥାରେ ସେ ଥିଲେ। 18 ବର୍ଷର କିମ୍ବା 19 ବର୍ଷର ସନ୍ତାନ କରିଥିଲେ। ଅତି ଉତ୍ତମ ସ୍ୱଭାବ ବିଶିଷ୍ଟ କନ୍ୟା ଥିଲେ। ତାଙ୍କ ନିମନ୍ତେ ଜଣେ ଅତି ଉତ୍ତମ ଖ୍ରୀଷ୍ଟିଆନ ବିନୁ ଅନ୍ୟ କିଛି ବିଷୟ ଶୁଣିନଥିଲି। ମାତ୍ର ମୁଁ ତ ଜଣେ ପାପିଷ୍ଠ ଥିଲି। ଏହା ସତ୍ତ୍ୱେ ମୁଁ ତାଙ୍କ ସହିତ ଯିବା ଆସିବା କରୁଥିଲି। ମୁଁ ଭିତରକୁ ଚାଲି ଯାଇଥିଲି। ପୁଣି ତାଙ୍କ ସ୍ୱାମୀ ସେତେ ଜଣେ ମନ ପରିବର୍ତ୍ତିତ ନୂତନ ଖ୍ରୀଷ୍ଟିଆନ ବ୍ୟକ୍ତି ଥିଲେ। ସୁଚରିତ୍ର ବ୍ୟକ୍ତିଟିଏ ଥିଲେ। ମାତ୍ର ମୁଁ ତ ଜାଣିନଥିଲି ସେ ଯେ ମରିସାରିଅଛନ୍ତି ଏପରି ଖବର ଶୁଣିଥିଲି। ମୁଁ ଖବରକାଗଜରେ ସମ୍ବାଦଟିଏ ପାଠ କରିଥିଲି। ପୁଣି ମୁଁ ସେଠାକୁ ଯାଇଥିଲି। ପୁଣି ସେମାନେ ମୋତେ କହିଥିଲେ ମୁଁ କୋର୍ଟ କିଣିକରି ଯାଇଥିଲି। ପୁଣି ମୁଁ ପଚାରିଥିଲି ଶ୍ରୀମତୀ ଇମାରେଙ୍କ ବିଷୟରେ ଆପଣ କିଛି ଜାଣନ୍ତି କି। ସେ କହିଥିଲେ ବିଲି ସେ ତ ସେଠାରେ କୋଠରୀ ମଧ୍ୟରେ ରହିଅଛନ୍ତି। ମୁଁ ସେଠାକୁ ଚାଲି ଯାଇଥିଲି। ପୁଣି ମଢା ବକ୍ସର ନିକଟରେ ଯାଇ ଠିଆ ହୋଇପଡ଼ିଥିଲି। ମୁଁ ବିଚାର କରି କହିଥିଲି ଆଲିସ୍ ମୁଁ ତ ନରକର ଗଭୀର ଅନ୍ଧକାର ମଧ୍ୟରେ ବୁଡ଼ି ରହିଥିଲି। ମୁଁ ତ ଅନ୍ଧକାରପୂର୍ଣ୍ଣ ପଥର ଯାତ୍ରୀ ଥିଲି। ତୁମ୍ଭେ ଓ ମୁଁ ଏକତ୍ରିତ ରୂପେ ସେହି ମାର୍ଗ ଗୁଡ଼ିକ ମଧ୍ୟରେ ଗମନ କରୁଥିଲୁ। ପୁଣି ନଦୀର ଅପର ପାର୍ଶ୍ୱସ୍ଥ କୂଳରେ ମଧ୍ୟ ଏକତ୍ରିତ ଗମନ କରୁଥିଲୁ। ପୁଣି ସେମାନେ ତୁମର କ୍ଷୁଦ୍ର ନାବଟିକୁ ଯେତେବେଳେ ବ୍ୟବହାର କରୁଥିଲେ ପୁଣି ସେତେବେଳେ ସେମାନେ ତନ୍ମଧ୍ୟରେ ବସି ପଡ଼ି ମଧୁର ଝଙ୍କାରର ସ୍ୱରକୁ ଶୁଣୁଥିଲେ। ପୁଣି ସେତେବେଳେ ମାର୍ଗର ଚଢ଼ା ଉତ୍ତରା ସ୍ଥାନରେ ଯାତ୍ରା କରୁଥିବା ସମୟରେ ତୁମେ କିପରି ଏକ ସୁନ୍ଦରୀ ନାରୀ ପରି ଦିଶୁଥିଲ। ତୁମର ଜୀବନ ନିମନ୍ତେ ମୁଁ ଈଶ୍ୱରଙ୍କୁ କିପରି ବା ଧନ୍ୟବାଦ ଦେଇପାରେ। ହେ ମୋର ପ୍ରିୟ ଭଉଣୀ, ବିଶ୍ରାମ ନିଅ। ଈଶ୍ୱରଙ୍କ ଶାନ୍ତିରେ ଭରପୁର ଥାଏ, ବିଶ୍ରାମ ନିଅ। ପୁଣି ସେଦିନ ରାତ୍ରି କାଳ ଦର୍ଶନ ମଧ୍ୟରେ ସେ ମୋ ନିକଟକୁ ଦୌଡ଼ି ଆସିଥିଲେ। ସେ କହିଥିଲେ ମୋର ଆଶୀର୍ବାଦିତ ଭାଇ, ଆଉ ଆପଣ ବାହୁ ଯୁଗଳ ମୋହର ଚତୁର୍ପାର୍ଶ୍ୱରେ ଘେରାଇ ଦେଇଥିଲେ। ଓହୋ ଓହୋ ଭାଇ ଓ ଭଉଣୀ, ଏହା ତ ମୋତେ ପରିବର୍ତ୍ତନ କରି ପକାଇଥିଲା। ମୁଁ ତ କୌଣସି ପ୍ରକାରେ ଆଉ କଦାପି ସେପରି ଧରଣର ନହିବି। ଏହା ତ ଠିକ ସେହିପରି ଧରଣର ଏକ ପ୍ରକୃତିସ୍ଥ ବିଷୟ ଥିଲା। ଏହା ତ କେବଳ ପ୍ରକୃତ ବିଷୟଟିର ସଦୃଶ ଥିଲା। ଯେପରିକି ପ୍ରକୃତ ଭାବେ ମୁଁ ଆପଣମାନଙ୍କ ଆଡ଼କୁ ଚାହିଁ ରହିଅଛି, ଠିକ୍ ସେତିକିଟା ପ୍ରକୃତ ଧରଣର ବିଷୟ ଥିଲା। ସୁତରାଂ ସେଠାରେ ଭୟ କରିବାର କୌଣସି କାରଣ ନଥିଲା। ହୋଇପାରେ ରାତ୍ରି ପାହିବା ପୂର୍ବେ ମୁଁ ମୃତ୍ୟୁଭୋଗ କରିପାରେ। ମୁଁ ମୋର ସାନ ପୁଅ ଜୋସେଫକୁ ସେଠାରେ ଠିଆ ହୋଇଯିବାକୁ ଇଚ୍ଛା କରିଥାଏ। ମୁଁ ତାହାକୁ ମଞ୍ଚ ଉପରେ ଦେଖିବାକୁ ଇଚ୍ଛା କରିଥାଏ। ଯେତେବେଳେ ମୁଁ ଏହି ବାଇବଲକୁ ଉଠାଇ କରି ନେଇଯାଇପାରେ, ଯେତେବେଳେ କୌଣସି ଏକ ସ୍ଥାନକୁ ମୁଁ ଯାଏ, ସେତେବେଳେ ଜୋସେଫକୁ ଏକ ନବ ଯୁବକ ଭାବେ ପବିତ୍ର ଆତ୍ମାରେ ଭରପୁର ହୋଇ ମଞ୍ଚ ଉପରେ ପ୍ରଚାର କରୁଥିବାର, ପୁଣି ଈଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କରିଥିବାର ମୁଁ ଦେଖିବାକୁ ଇଚ୍ଛା କରେ। ପୁଣି ସେ ଜଣେ ଭାବାଦୀ ରୂପେ ପରିଚିତ ହେବ ଏପରି ମୁଁ ବିଶ୍ୱାସ କରିଥାଏ। ସେହି ବିଗତ ଦିନଗୁଡ଼ିକରେ ବିତି ସାରିଥିବା ଦିନମାନଙ୍କରେ ସେ ଜନ୍ମ ହେବା ପୂର୍ବେ ମୁଁ ତାକୁ 6 ବର୍ଷ ବୟସର ପିଲାଟିଏ ପରି ଦେଖିଥିଲି। ସେ ଯେ ଜନ୍ମଗ୍ରହଣ କରିବାକୁ ଯାଉଅଛି ସେପରି ଏକ ପୂର୍ବଭାଷ କଥାକୁ ମୁଁ ଯେ ଆପଣମାନଙ୍କୁ କହିଥିଲି ତାହା ଆପଣମାନେ ମନେ ପକାନ୍ତୁ। ବେଦୀର ଗୋଟିଏ ପାର୍ଶ୍ୱକୁ ତାକୁ ଡାକି ଆଣିଥିବା ଘଟଣାକୁ ମନେ ପକାନ୍ତୁ। ପୁଣି ମୁଁ ଯେ କ'ଣ କହୁଅଛି ସେ ବିଷୟ କିଛି ହେଲେ ଜାଣିନଥିଲେ ସୁଦ୍ଧା ମୁଁ ଶିଶୁଗଣଙ୍କୁ ଅର୍ପଣ କରୁଥିଲି। ପୁଣି ମୁଁ କହିଥିଲି ଜୋସେଫ ତୁମ୍ଭେ ଜଣେ ଭାବବାଦୀ ଅଟ। ପୁଣି ସେଦିନ ଖଳା ମଧ୍ୟରେ ଠିଆ ହୋଇଥିବା ସମୟରେ ସେ ମୋ ପାଖକୁ ଚାଲି ଆସିଥିଲା। ପୁଣି ମୋତେ ପଚାରିଥିଲା, ବାପା ଆପଣଙ୍କ ପରି ଯୀଶୁଙ୍କର ହାତ ଅଛି କି? ମୁଁ କହିଥିଲି ହଁ ପୁତ୍ର, ସେପରି ତଥାପି କାହିଁକି? ସେ କହିଥିଲା ମୁଁ ମୋର ସାଇକେଲ ଉପରେ ବସିଥିଲି, ପୁଣି ତାରା ପାଇଁ ଅପେକ୍ଷା କରି ରହିଥିଲି। ସେ ତାର ସାନ ଭଉଣୀ ଅଟେ। ବିଦ୍ୟାଳୟରୁ ଘରକୁ ଫେରି ଆସିବାର ପଥକୁ ଜଗି ବସିଥିଲି। ପୁଣି ସେଠାରେ ବାହାରେ ବସିଅଛି, ମୁଁ ତାକୁ ରାସ୍ତା ଉପରକୁ ଯିବା ପାଇଁ ଆଦର ଦେବି ନାହିଁ। ସେ ସେଠାରେ ସେହିପରି ଭାବରେ ବସି ରହିଥିଲା। ପୁଣି କହିଥିଲା ମୁଁ ଉପରୁ ଅନାଇ ଦେଖିଥିଲି ଏବଂ କହିଥିଲା ମୁଁ ଯେତେବେଳେ ସେପରି କରିଥିଲି ସେତେବେଳେ ଆପଣଙ୍କ ହସ୍ତ ପରି ଏକ ହସ୍ତ ସେଠାରେ ଦେଖିବାକୁ ମିଳିଥିଲେ। ପୁଣି ଧଳା ପୁରା ଅସ୍ତିନ୍ର ହାତଟିଏ ମୋ ଉପରେ ବିସ୍ତାରିତ ହୋଇ ମତେ ଧରିଥିଲେ ପୁଣି କହିଥିଲା ମୁଁ ଉପରକୁ ଚାଲି ଯାଇଥିଲି କହିଥିଲା ସେଇ ଜଣଙ୍କ ଯୀଶୁ ଥିଲେ କି ଆଉ ତାଙ୍କ ହସ୍ତ ସେପରି ଉପରକୁ ଉଠିଥିଲା କି ମୁଁ ମାଙ୍କ ଆଡକୁ ଚାହିଁ ଦେଖିଥିଲି ପୁଣି ମା ମଧ୍ୟ ମୋ ଆଡକୁ ଚାହିଁ ଦେଖିଥିଲେ ସେ ଶ୍ରୀମତୀ ଉଡ୍ସଙ୍କ ନିକଟକୁ ଚାଲି ଯାଇଥିଲା ସେ ଯେ କୌଣସି ସ୍ଥାନରେ ରହନ୍ତୁ ନା କାହିଁକି ତଥାପି ସେଠାରେ ବସିଅଛନ୍ତି ଆମେ ତାକୁ ବୁଲାଇ ଫେରାଇ ଅନେକ ଗୁଡ଼ିଏ ପ୍ରଶ୍ନ କରିଥିଲୁ ଆମେ ବିଭିନ୍ନ ପ୍ରକାର ଏଆଡୁ ସେଆଡୁ କରି ତାକୁ ବହୁତ କିଛି ପଚାରିଥିଲୁ ମାନେ ତାହା ତ ଦର୍ଶନଟିଏ ଥିଲା ସେ ତାହା ଦେଖିଥିଲା ସାନ ଜୋସେଫକୁ ମଞ୍ଚ ଉପରେ ଠିଆ ହୋଇଥିବା ସମୟକୁ ମୁଁ ସ୍ୱଚକ୍ଷୁରେ ଯେତେବେଳେ ଦେଖିଥାଏ ମୁଁ ତାହାକୁ ବିବାହିତ ଜୀବନରେ ଦେଖିବାକୁ ଆଶା କରିଥାଏ ଯେ ଯୀଶୁ ବିଳମ୍ବ କରନ୍ତି ତେବେ ମୁଁ ତାହା ସେବେ ଦେଖିବାକୁ ଚାହିଁଥାଏ ମୁଁ ଜଣେ ବୃଦ୍ଧ ବ୍ୟକ୍ତି ଅଟେ ମୋର ଗଳାର ଚତୁର୍ପାର୍ଶ୍ୱରେ ଧୂସର ବର୍ଣ୍ଣର ଚମଡ଼ା ଗୁଡ଼ିକ ଓହଳି ପଡ଼ି ରହିଅଛି ମୁଁ ତ ପ୍ରେରଣ କରିସାରିଥିଲି ଯଦି ମୁଁ ସବୁ ସେପରି କହିପାରନ୍ତି ତେବେ ମୁଁ ଖ୍ରୀଷ୍ଟଙ୍କ ରାଜ୍ୟକୁ ଦୁଇ କିମ୍ବା ତିନି ନିୟୁତ ଆତ୍ମା ଗୁଡ଼ିକୁ ପ୍ରେରଣ କରିବାକୁ ଇଚ୍ଛା କରିଥାଏ ଜଗତର ପ୍ରତି କୋଣରେ ସୁସମାଚାର କରିବାଟା ଏହା ହିଁ ମୋର ଏକାନ୍ତ ଅଭିପ୍ରାୟ ଅଟେ ଆଜ୍ଞା ହଁ ତାହା ହିଁ ଅଟେ ହେ ପ୍ରଭୁ ମୋତେ ସାହାଯ୍ୟ କରନ୍ତୁ ଆଉ ମୁଁ ତାହା କରିବି ପୁଣି ସେହି ସମୟଟି ଯେ ଉପସ୍ଥିତ ହୋଇସାରିଅଛି ତାହାକୁ ଯେତେବେଳେ ଦେଖିପାରେ ଭାଇ ମାଇକ ଏହା କି ଅଭିଳାଷ ଅଟେ ମୁଁ ତ ମାତାଙ୍କୁ ପୁଣି ମେଡାଙ୍କୁ ଏତେବେଳେ ଦେଖିପାରିଥାଏ ମୁଁ ତାଙ୍କୁ ଡାକିଥାଏ ମୋର ପ୍ରିୟତମ ବୋଲି ତାଙ୍କୁ ମୁଁ ସମ୍ବୋଧିତ କରିଥାଏ ଦେଖନ୍ତୁ ସେ ତ ବୃଦ୍ଧା ଅବସ୍ଥାକୁ ପଦାର୍ପଣ କରୁଛନ୍ତି ଦେଖନ୍ତୁ ତାଙ୍କ କେଶ ଗୁଡାକ ଧୂସର ବର୍ଣ୍ଣକୁ ଧାରଣ କରିବା ଲାଗିଅଛି ପୁଣି ଆମମାନଙ୍କୁ ଅତିକ୍ରମ କରିଯିବାରେ ଆଉ ନିସ୍ତେଜ ହୋଇଯାଉଥିବା ମଧ୍ୟ ଆପଣମାନେ ଲକ୍ଷ୍ୟ କରୁଅଛନ୍ତି ରିବିକା ନିମନ୍ତେ ମୁଁ ରିବିକା ନିମନ୍ତେ ଅତି ଆଭାରୀ ଅଟେ ରାତ୍ରି କାଳରେ ତାଙ୍କର ମ୍ୟୁଜିକ୍ ଶିକ୍ଷକ ଏପରି କହୁଥିଲେ ମୋତେ କହିଥିଲେ ହଁ ସେ ଯଦି ସେପରି ଅଭ୍ୟାସକୁ ଲଗାଇ ରଖେ ଭାଇ ବ୍ରହ୍ମ ଯଦି ସେପରି କରେ କହିଥିଲେ ସେ ଯେ କ'ଣ କରିବ ତାହା କହିବା ଅତି କଷ୍ଟକର ଅଟେ ଦେଖନ୍ତୁ ମ୍ୟୁଜିକ୍ ଉପରେ ଅଭ୍ୟାସ କରୁଅଛି ମୁଁ ତାକୁ ଚାହିଁଥାଏ ପୁଣି ମୁଁ ଇଚ୍ଛା କରେ ମୁଁ ସାରାକୁ ଆର୍ଗନରେ ପୁଣି ବେକିକୁ ପିଆନୋ ଉପରେ ଦେଖିବାକୁ ଚାହେଁ ପୁଣି ଜୋସେଫକୁ ପଚାର ମଞ୍ଚ ଉପରେ ଦେଖିବାକୁ ଇଚ୍ଛା କରିଥାଏ ଯେତେବେଳେ ପୁଣି ମୁଁ ତାହାକୁ ଘଟିବା ଦେଖିପାରେ ପୁଣି ମୁଁ ଓ ମାତା ତନ୍ମଧ୍ୟରେ ସ୍ତମ୍ଭିତ ଚକିତ ହୋଇ ରହିଯାଇପାରୁ ମୁଁ ମୋର ପୁରୁଣା ତାର ବାଡ଼ିର ସହିତ କୌଣସି ଏକ ରାତ୍ରି କାଳରେ ରାସ୍ତା ଉପରେ ଚଲାବୁଲା କରୁଥାଇପାରେ ପୁଣି ସେଆଡ଼କୁ ଚାହିଁବା କ୍ଷଣି ମୋର ପୁତ୍ରକୁ ସେଥିରେ ଠିଆ ରହିଥିବାର ପୁଣି ଆତ୍ମାଙ୍କ ଦ୍ୱାରା ଅଭିଷେକ ହୋଇ ସମାନ ସୁସମାଚାରଟିକୁ ପ୍ରଚାର କରୁଥର ଦେଖିପାରିବେ ପୁଣି ଏହି ପୁରୁଣା ବାଇବଲକୁ ମୋର ହାତରେ ମୁଁ ନେଇଯାଇପାରେ ଆଉ କହିପାରେ ହେ ପୁତ୍ର ତାହା ଏହିଠାରେ ଅଟେ ଏହା ତୁମ୍ଭର ଅଧିକାରଭୁକ୍ତ ଅଟେ ତୁମେ ଏହା ସହିତ ଅବିଚଳିତ ଭାବେ ରହିଥାଅ ବାକ୍ୟ ସହିତ କଦାପି ଟାଉଟର ନୀତିକୁ ଅନ୍ୟାୟ ଭାବେ ପକ୍ଷ ସମର୍ଥନ ନୀତିକୁ କଦାପି ଗ୍ରହଣ କର ନାହିଁ ହେ ପ୍ରିୟ ତୁମେ ଏହା ସହିତ ଯଥୋଚିତ ରୂପେ ସ୍ଥିର ହୋଇ ରହିଥାଅ ତୁମ୍ଭେ ସେପରି ଆଦୌ କର ନାହିଁ କଦାପି ପକ୍ଷ ସମର୍ଥନ ନୀତିକୁ ଆଦୌ ଗ୍ରହଣ କର ନାହିଁ ପୁଣି କିଏ ଯେ ତୁମ ବିରୋଧୀ ଅଟନ୍ତି କିଏ ଯେ ଈଶ୍ୱରଙ୍କ ବିରୋଧୀ ଅଟନ୍ତି ତାହାକୁ ମୁଁ ଭୃକ୍ଷେପ କରିନଥାଏ ଈଶ୍ୱର ଆପଣଙ୍କର ପକ୍ଷବାଦୀ ହେବେ ବାକ୍ୟଟି ଯେପରି ଭାବରେ ତନ୍ମଧ୍ୟରେ ଲିଖିତ ହୋଇ ରହିଅଛି ଠିକ୍ ସେହିପରି ଭାବେ ତାହାକୁ ପ୍ରଚାର କର ପୁଣି ଜର୍ଦ୍ଦନର ଅପରପାର୍ଶ୍ୱରେ ତୁମର ପିତା ତୁମକୁ ଅପେକ୍ଷା କରି ରହିଥିବେ ମୁଁ ତାହାର ନିକଟରେ ପହଞ୍ଚି ଏହାର ଚତୁର୍ପାର୍ଶ୍ୱରେ ରହିବାକୁ ଚାହିଁବି ପୁଣି ତାକୁ ଆପଣା ହସ୍ତଦ୍ୱୟରେ ତୋଳି ଧରିବାକୁ ଚାହିଁବି ମୋର ପତ୍ନୀ ଓ ମୁଁ ଆପଣମାନଙ୍କ ହସ୍ତରେ ଜର୍ଦ୍ଦନ ପରପରେ ରହି ତାହାକୁ ସମ୍ଭାଳିବାକୁ ଚାହିଁବୁ ସେହି ସମୟ ପର୍ଯ୍ୟନ୍ତ ହେ ପରମେଶ୍ୱର ମୋତେ ପ୍ରଚାର କ୍ଷେତ୍ରରେ ସ୍ଥିର ଭାବରେ ପୁଣି ବିନମ୍ରତାର ସହିତ ରହିବାକୁ ସୁଯୋଗ ଦିଅନ୍ତୁ ମୋ ନିମନ୍ତେ ସେପରି କରନ୍ତୁ ପୁଣି ଏହାର ମୂଲ୍ୟଟି ଯେ କେତେ ଅଧିକ ଅଟେ କିମ୍ବା କେତେ ଜଣ ବ୍ୟକ୍ତି ଯେ ଯୋଗ୍ୟ ଅଟନ୍ତି କିମ୍ବା ଏହା ତାହା ସେପରି ବିଷୟର ତାରତମ୍ୟ ଯେ କିପରି ଅଟେ ସେସବୁ ମୁଁ ଭୃକ୍ଷେପ କରେ ନାହିଁ ମୋତେ ଜୀବିତ ଈଶ୍ୱରଙ୍କ ବାକ୍ୟ ପ୍ରତି ବିନମ୍ର ଏବଂ ସତ୍ୟବାଦୀ ରହିବାକୁ ଦିଅନ୍ତୁ ଯେପରିକି ସେହି ଦିନ ଯେତେବେଳେ ମଧ୍ୟ ଉପସ୍ଥିତ ହୁଏ ନା କାହିଁକି ପୁଣି ମୁଁ ସେ ସ୍ଥାନକୁ ପାର ହୋଇ ଚାଲିଯାଏ ପୁଣି ମୁଁ ସେହି ସ୍ଥାନରେ ଯେତେବେଳେ ଦେଖିବାକୁ ଯୋଗ୍ୟ ହୁଏ ସେତେବେଳେ ଏପରି କହିପାରେ ହେ ମୋର ଅତି ଶ୍ରଦ୍ଧେୟ ବନ୍ଧୁ ହେ ମୋର ଅତି ଶ୍ରଦ୍ଧେୟ ଭାଇ ହେ ମୋର ଶ୍ରଦ୍ଧେୟ ଭଉଣୀ ତୁମେ ମଧ୍ୟ ଏଠାରେ ଉପସ୍ଥିତ ରହିଅଛ ହେ ଯୁବକ ପ୍ରଚାରକ ବନ୍ଧୁଗଣ କ୍ଷେତ୍ର ମଧ୍ୟକୁ ଓହ୍ଲାଇ ଆସ ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ହୋଇ କାର୍ଯ୍ୟରେ ମଗ୍ନ ରହିଥାଅ ଆପଣମାନଙ୍କ ପରି ଅନ୍ୟାନ୍ୟ ଯୁବକ ପ୍ରଚାରକ ବନ୍ଧୁଗଣ ଏବଂ ଅନ୍ୟାନ୍ୟ ସେବକଗଣ ଆପଣମାନେ ଅକର୍ମଣ୍ୟ ହୋଇ ବସିପାରନ୍ତୁ ନାହିଁ କେବଳ ବସିଯାଆନ୍ତୁ ନାହିଁ ପୁଣି ଅକର୍ମଣ୍ୟ ହୋଇ ଅକର୍ମ ବୋଲି ବିଚାରିତ ହୁଅନ୍ତୁ ନାହିଁ ଅକର୍ମଣ୍ୟ ହୋଇ କଦାପି ବସନ୍ତୁ ନାହିଁ, କ୍ଷେତ୍ରକୁ ଓହ୍ଲାଇ ଆସନ୍ତୁ, ପୁଣି ଆତ୍ମାଟିଏ ଲାଭ କରନ୍ତୁ, କିଛି ନା କିଛି କାର୍ଯ୍ୟ କରନ୍ତୁ, କ୍ଷେତ୍ର ମଧ୍ୟକୁ ଓହ୍ଲାଇ ଆସନ୍ତୁ, ପୁଣି ଆତ୍ମାଟିଏ ଲାଭ କରନ୍ତୁ, କିଛି ନା କିଛି କାର୍ଯ୍ୟ କରନ୍ତୁ, ଓହ୍ଲାଇ ଆସି କାର୍ଯ୍ୟ କରନ୍ତୁ, ପୁଣି ସଞ୍ଚାଳିତ ହୁଅନ୍ତୁ, କଦାପି ସ୍ଥଗିତ ହୁଅନ୍ତୁ ନାହିଁ, କ୍ଷେତ୍ରରେ ଉପସ୍ଥିତ ହୋଇଥିବା ଯୁବକ ପ୍ରଚାରକଗଣ କଦାପି ସ୍ଥଗିତ ହୁଅନ୍ତୁ ନାହିଁ, ଈଶ୍ୱର ଆପଣମାନଙ୍କ ପ୍ରାଣକୁ ଆଶୀର୍ବାଦିତ କରି ରଖିଥାନ୍ତୁ। ଯେତେବେଳେ ମୁଁ ସେହି ସମାନ ବୟସ ଅବସ୍ଥାରେ ପଦାର୍ପଣ କରିଥିଲି, କ୍ଷେତ୍ର କଥାକୁ ସେ ମୋତେ ସ୍ମରଣ କରାଇ ଦେଇଥାନ୍ତି। ମୁଁ ତ ଅନୁମାନ କରିଥାଏ ହୋଇପାରେ ତାଙ୍କଠାରେ ବୟସ କିଛି ଛୋଟ ଥିଲି, ପୁଣି ମୁଁ ସମ୍ଭବତଃ 20 ବର୍ଷ ବୟସ୍କ କିମ୍ବା ପ୍ରାୟ ସେତିକିଟା ବୟସର ଯୁବକଟିଏ ଥିଲି, ଯେତେବେଳେ କି ମୁଁ କୋଣର ସେ ପଥରଟିକୁ ସେହି ଜାଗାରେ ସ୍ଥାପନ କରିଥିଲି। ମୋର ମନେ ଅଛି ସେତେବେଳେ ମୁଁ ଏକ ନୀଳ ରଙ୍ଗର କୋଟ୍ ପିନ୍ଧୁଥିଲି, ପୁଣି ଧଳା ରଙ୍ଗର ପ୍ୟାଣ୍ଟଟିଏ ତା ସାଙ୍ଗକୁ ପିନ୍ଧୁଥିଲି, ପୁଣି ସେହି ସ୍ଥାନରେ ଠିଆ ହୋଇ ଯାଇଥିଲି, ପୁଣି ପ୍ରାୟ 31 ବର୍ଷ ତଳେ କୋଣର ସେ ପଥରଟିକୁ ସ୍ଥାପନ କରିଥିଲି। ମୁଁ ଯେ କେତେ ବର୍ଷ ବୟସ୍କ ବାଳକଟିଏ ଥିଲି ତାହାକୁ ଦେଖନ୍ତୁ, ମୁଁ ତ କେବଳ ବାଳକଟିଏ ହିଁ ଥିଲି, ପୁଣି ସେଠାରେ ଠିଆ ହୋଇଥିଲି ଆଉ କୋଣର ସେହି ପଥରଟିକୁ ସ୍ଥାପନ କରିଥିଲି। ମୁଁ ତ ଗୋଟିଏ ବାକ୍ୟ ସହିତ ରଫାଫା କରିବାର ଆଚରଣକୁ କଦାପି ପ୍ରଶ୍ରୟ ଦେଇନଥିଲି, ମୁଁ ତ କୋଣର ପଥରଟିକୁ ଯେପରି ଭାବରେ ସ୍ଥାପନ କରିଥିଲି ଅବିକଳ ରୂପେ ବାକ୍ୟକୁ ଠିକ୍ ସେହିପରି ଭାବରେ ସୁରକ୍ଷା କରି ରଖିଥିଲି। ସେହି ସ୍ଥାନରେ ମୋର ସାକ୍ଷାତର ପ୍ରତିଭାଟି ବର୍ତ୍ତମାନ ସୁଦ୍ଧା ସେପରି ଭାବରେ ରହିଅଛି, ଯେଉଁ ସ୍ଥାନରେ ବାଇବଲର ପୃଷ୍ଠାରୂପୀ ଏକ ଫଳକ ଉପରେ ମୁଁ ତାହାକୁ ଲେଖିକରି ରଖିଥିଲି। ମୁଁ ତାହାକୁ ସେଠାରେ କାଢି ଆଣି କୋଣର ପଥର ଉପରେ ସ୍ଥାପିତ କରିଥିଲି ଆଉ ତାହା ତ ଅଦ୍ୟାବଧି ସେହି ସ୍ଥାନରେ ରହିଅଛି। ପୁଣି ସ୍ୱର୍ଗରେ ଈଶ୍ୱରଙ୍କ ଚିରସ୍ଥାୟୀ ବାକ୍ୟ ପୃଷ୍ଠା ଗୁଡ଼ିକରେ ସମ୍ଭବତଃ ତାହା ଲିଖିତ ଆକାରରେ ଥାଇପାରେ। ମୋତେ ଶେଷ ସମୟ ପର୍ଯ୍ୟନ୍ତ ବିଶ୍ୱସ୍ତ ପୁଣି ସତ୍ୟବାଦୀ ହୋଇ ରହିବାକୁ ଦିଅନ୍ତୁ। ପ୍ରାର୍ଥନା କରିବା ନିମନ୍ତେ କେବଳ କିଛି କ୍ଷଣ ନିମନ୍ତେ ଆସନ୍ତୁ, ଆମମାନେ ଆପଣା ମସ୍ତକ ଗୁଡ଼ିକୁ ଅବରୋଧ କରି ରଖିବା। ଏହି ରାତ୍ରି କାଳରେ ଶେଷ କରୁଥିବା ସମୟରେ ଏହି ଶିକ୍ଷା ଗୁଡ଼ିକର ଶେଷ ଭାଗରେ ଏହି ଅଧ୍ୟାୟର ଶେଷରେ ଯାହାକି ଆଦୌ ବିଚାରାଧୀନ ନୁହେଁ କିମ୍ବା ନ୍ୟାୟସଙ୍ଗତ ନୁହେଁ, ଆପଣମାନଙ୍କୁ ଅନ୍ୟଟି ଅବଶ୍ୟ ଲାଭ କରିବାକୁ ହିଁ ଅଛି, ସେ ଯେ କିପରି ଭାବରେ ଆଗକୁ ବଢ଼ିଥାନ୍ତି, ପୁଣି ତଦ୍ୱାରା ଆପଣଙ୍କ ମଣ୍ଡଳୀକୁ ଯଥାସ୍ଥାନରେ ଅବସ୍ଥାପିତ କରାଇଥାନ୍ତି, ପୁଣି ଈଶ୍ୱର ଯଦି ଇଚ୍ଛା କରନ୍ତି ତେବେ କିଛି ବିଶେଷ ଉପଦେଶକୁ ମୁଁ ଆପଣମାନଙ୍କ ମଧ୍ୟରେ ପ୍ରଦାନ କରିବି। ପୁଣି ଚାଟାକୁଆର ସେହି ଅଧିବେଶନକୁ ଯିବା ପୂର୍ବେ ମୁଁ ମୋତେ କିଛି ଦିନ ଧରି ବିଶ୍ରାମ ନେବାକୁ ଅଛି, ଅନ୍ୟ ଏକ ବଡ଼ ଧରଣର ସେବାର କାର୍ଯ୍ୟ କରିବା ପୂର୍ବେ ଏପରି କରିବାକୁ ଅଛି, ପୁଣି ସେହି ସ୍ଥାନରୁ ମୁଁ ସିଧାସଳଖ ମୋନାକୁ ଯିବି।
If something should happen to you or I before that time comes, if I should pass over the river into that land, or if you should pass over before that time into that land, do you feel the assurance tonight that we'll meet there in that place? If you do, raise up your hand and say, I feel the assurance in my heart.
Oh, amen.
God bless your heart. God bless you. If there's one here that doesn't feel the assurance that they would be there, and would like to say, remember me, Brother Branham, that I will have that assurance. Raise up your hand. I want to be there too. God bless you, lady. God bless you. Our Heavenly Father, we bring to you tonight this congregation. Every hand, as far as I know, was up. All but one person, some precious soul sitting back here, just a little weary whether they could cross over the land, or there's enough of real divine love in their heart and that precious woman's heart that she'd come to that land if she is dying tonight. Would it pull her weary soul into the promised land of God? Father in heaven, as I have stood here at this pulpit and preached and sweated and cried and begged and persuaded, let me ask you once more, Lord. Let me ask for my sister back there. God, place within her heart tonight that divine love, that Holy Spirit of God, that peace that passes all understanding, that she would receive thy Spirit, be sealed away by the Holy Ghost. Until that day, I want to see her, Lord. When we cross over the bridge, if it's my privilege to cross, if that what you showed me is real, and I cross across there,
I want to meet her there and see her run and grab me by the hand and say, my precious brother. It was that night that something told me to raise up my hand when you got through preaching on the book of Ephesus. I raised up my hand and something happened to me after that. Here I am. I'm young now forever. God grant it to that precious one. These who have raised their hands, that they have been sealed away by the Holy Ghost. The Spirit of God is upon them and they have received the Holy Ghost. They're sealed away with that godly love in their hearts. How we thank you for them. Realizing, Father, that out into the world these tapes will go. Many microphones are stretched across this pulpit, which means that tapes are being made, turning back there. The voice will be going into different lands across the world, around the world. 20 or 30 different nations will hear it. I pray for every person that hears this tape that hasn't got that hope of eternal life, that hasn't got the baptism of the Holy Spirit, may it come to their hearts sweetly. Grant it, Lord. And may I, if I never see them in this life, when I cross over into that land, may they run and grab me as I grab them, and they will be holler, precious brother, to one another. Say, I heard your tape on Ephesus, how that God predestinated us to eternal life. And it was on that tape that I received the voice of God and was sealed away by the Holy Ghost into the kingdom of God. Grant it, Father. Heal all that's sick and afflicted. Get glory into thyself, for we commit all this unto thee in all efforts. In the name of Jesus, thy Son. Amen. Is there any here that's sick and wants to have hands laid on to be prayed for? Would you raise your hands? All right. Would you walk quietly now to the altar right here and stand just a moment while Brother Neville comes with it? All this seems praying for the sick. This just seems like coming down to where you know where you're standing exactly. God knows all about this. When I hear that song, remember, if you are living, when I go, play this for me. Only believe, remember, I'm not dead. I won't be very far from you listening at it. I can't die. Jesus gave me eternal life.
Amen. Amen.
Gonna raise me up at the last day. I'll see you. And if you go, I'll believe the same thing for you. I believe we'll see one another again. Look at this precious lady standing here with gray hair. You're Christian? Filled with His Spirit, waiting for Him coming. Just stand out here waiting for the boat to come along. Amen. Oh, sister.